ଭାଇ ନେଭିଲ ଅଶେଷ ଧନ୍ୟବାଦ। ହେ ବନ୍ଧୁଗଣ, ଶୁଭ ପ୍ରଭାତର ଅଭିନନ୍ଦନ ଜଣାଏ। ଆଜିର ଏହି ପ୍ରାତଃ କାଳରେ ଆଳୟ ମଧ୍ୟକୁ ପୁନଶ୍ଚ ଫେରି ଆସିବାଟା ଏକ ବିରାଟ ସୁ ଅବସର ଅଟେ। ପୁଣି ସେହି ବିଶିଷ୍ଟ ସନ୍ଦେଶ ଦାନିଏଲଙ୍କର 70 ସପ୍ତାହ ତାହାକୁ ଲଗାତାର ଚାଲୁ ରଖିବାକୁ ପୁଣି ତାହାକୁ ବ୍ୟାଖ୍ୟା କରିବାର ପ୍ରୟାସକୁ ଜାରି ରଖିବାର ସୁଯୋଗଟି ଅତି ଶ୍ରେୟସ୍କର ଅଟେ। ଏହି ଅସହ୍ୟ ଗରମ ସମୟରେ ଏକ ବିରାଟ ସମାଗମକୁ ଆସିଥିବା ଦେଖି ଆମେମାନେ ଅତିଶୟ ଆନନ୍ଦିତ ଅଟୁ। ତଥାପି ଆମମାନେ ଅତିଶୟ ଦୁଃଖିତ ଅଟୁ ଯେ ଆମମାନଙ୍କ ପାଖରେ ବସିବା ନିମନ୍ତେ ଯଥେଷ୍ଟ ଆସନ ନାହିଁ। ବୁଝନ୍ତୁ, ଏହିପରି ଧରଣର ସମାବେଶରେ ଲୋକମାନଙ୍କୁ ଏକାଠି ହୋଇଥିବା ଦେଖି ପୁଣି ଚାରିଆଡ଼କୁ ଠିଆ ହୋଇ ରହିଥିବା ଦେଖି ଏହା ସମାବେଶକୁ ଦୁଃଖଦ କରି ପକାଏ। ପୁଣି ଆପଣମାନଙ୍କୁ ଯେତେ ଆରାମଦାୟୀ ହେବାର ଉଚିତ ସେପରି ଧରଣର ଆରାମକୁ ଆମମାନେ ଲାଭ କରି ନଥିବା ଯୋଗୁଁ ତାହା ଏହି ସମାଚାରକୁ ବୁଝିବା ନିମନ୍ତେ ଅତି କଠିନ ବୋଧ କରାଏ। ତଥାପି ଏହି ସଭାକୁ ଯଥାଶୀଘ୍ର ଶେଷ କରିବାକୁ ଆମମାନେ କରିପାରିଲା ଭଳି ଯଥାସାଧ୍ୟ ଉଦ୍ୟମ କରିବାକୁ ଯତ୍ନ କରିବୁ। ତତ୍ପରେ ଆଜି ମୁଁ ଏପରି ଭରସା କରିବି ଯେ ଯଦି ମୁଁ ଅଳ୍ପ କିଛି ବିଳମ୍ବ କରିପକାଏ ସେ କ୍ଷେତ୍ରରେ ଆପଣମାନେ ମୋତେ କ୍ଷମା କରିଦେବେ, ଯେହେତୁ ଏହି ସମାଚାରର ଏହା ସବୁଠାରୁ ପ୍ରମୁଖ ବିଷୟବସ୍ତୁ ଅଟେ। ଏହାକୁ ହୃଦୟର ଗଭୀର ସ୍ଥାନରେ ବ୍ୟବସ୍ଥିତ କରିବାକୁ ଏହା ଉପଯୁକ୍ତ ସମୟ ଅଟେ। ଏହାକୁ ଆମ୍ଭେମାନେ 3ଟି ପ୍ରମୁଖ ଭାଗରେ ବିଭକ୍ତ କରିଅଛୁ, ଯେପରିକି ଏହାକୁ ବୁଝିବାରେ ଆମମାନେ ଅଧିକ ନିଶ୍ଚିତ ହୋଇଯାଇପାରୁ। ଅବଶ୍ୟ ଏହା ସୁନିଶ୍ଚିତ ଯେ ଦୃଶ୍ୟମାନ ମଣ୍ଡଳୀ ଏହା ଯାଆନ୍ତି ଯେ ଏଗୁଡ଼ାକ କିମ୍ବା ଏହି ସମାଚାରଟି ଟେପ୍ ହୋଇସାରିଅଛି ତଥା ସେଗୁଡ଼ାକ ସମ୍ପୂର୍ଣ୍ଣ ଜଗତକୁ ପ୍ରେରିତ ହୋଇସାରିଅଛି। କାର୍ଯ୍ୟତଃ ପ୍ରତ୍ୟେକ ରାଷ୍ଟ୍ର ଏହି ଟେପ୍ ଗୁଡାକୁ ସର୍ବତ୍ର ବିଶ୍ୱରେ ହାସଲ କରନ୍ତି। ତତ୍ପରେ ଟେପ୍ ଗୁଡାକର ଶ୍ରୋତାଗଣଙ୍କୁ ମୁଁ ନିର୍ଦ୍ଦେଶ ଦେଇ କହିବାକୁ ଚାହିଁବି ଯେ ଆପଣମାନେ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି, ପୃଥିବୀର ଯେକୌଣସି ପ୍ରାନ୍ତରେ ଆପଣମାନେ ଉପସ୍ଥିତ ଅଛନ୍ତି ନା କାହିଁକି, ଏପରି ହୋଇପାରେ ଯେ ଯେଉଁ ଶିକ୍ଷା ଗୁଡ଼ିକୁ ମୁଁ ପ୍ରଦାନ କରେ ସେଗୁଡ଼ାକରୁ କିଛିଟା ବିଷୟକୁ ଆପଣମାନେ ସମ୍ଭବତଃ ସହମତ ହୋଇ ନ ପାରନ୍ତି। ତଥାପି ମୁଁ ଏହା ପ୍ରକାଶ କରି କହିବାକୁ ଚାହିଁବି ଯେ ହେ ଭାଇମାନେ, ଏପରି ହୋଇପାରେ ଯେ ଏହାକୁ ଆପଣମାନେ ଯେପରି ଭାବରେ ବୁଝିଥିଲେ ସେହିପରି ଭାବରେ ଏହାକୁ ବ୍ୟାଖ୍ୟା କରିବାକୁ ସମ୍ଭବତଃ ଚାହିଁବେ। ପୁଣି ମୁଁ ଯାହାକୁ ବିଶ୍ୱାସ କରେ ସେଥିରୁ ଏହା ସମ୍ଭବତଃ ଭିନ୍ନ ଧରଣର ଶିକ୍ଷା ହୋଇପାରେ। ତଥାପି ଆପଣମାନେ ଏହା ସମ୍ବନ୍ଧରେ ଯେ କ'ଣ କହିବାକୁ ଚାହିଁବେ ସେ କଥାକୁ ଶୁଣିବାକୁ ମୁଁ ଆନନ୍ଦିତ ହେବି। ପୁଣି ଏହା ଏହି ବିଚାର ସହିତ ସନ୍ନିହିତ ଅଟେ ଯେ ମୁଁ ଏହି ସବୁ ସମାଚାରକୁ ମୋର ହୃଦୟ ମଧ୍ୟକୁ ପରମେଶ୍ୱରଙ୍କ ବଚନରୁ ହାସଲ କରିଥାଏ। ଏହା ତ ମଣ୍ଡଳୀର ଦୃଢ଼ୀକରଣ ନିମନ୍ତେ ମଣ୍ଡଳୀ ପାଇଁ ଦୃଢ଼ୀଭୂତର ଉଦ୍ଦେଶ୍ୟ ପ୍ରଦତ୍ତ ଅଟେ। ବିଶ୍ୱବ୍ୟାପୀ ମଣ୍ଡଳୀର ଦୃଢ଼ୀକରଣ ନିମିତ୍ତ ଅଟେ, ବିଶ୍ୱବ୍ୟାପୀ ଖ୍ରୀଷ୍ଟଙ୍କ ମଣ୍ଡଳୀର ଦୂରୀକରଣ ନିମିତ୍ତ ଅଟେ। ତତ୍ପରେ ମୁଁ ନିଶ୍ଚିତ ରୂପେ ବିଶ୍ୱାସ କରେ ଯେ ଆମେମାନେ ଯୁଗାନ୍ତ ସମୟରେ ବାସ କରୁଅଛୁ, ତେଣୁକରି ମୋହର ପ୍ରୟାସଟି ଏହାକୁ ବ୍ୟାଖ୍ୟା କରିବାଟା ହିଁ ଅଟେ। ତଥାପି ଗୋଟିଏ ପାଖରୁ ନେଇ ଅନ୍ୟ ପାଖକୁ ଜବରଦସ୍ତି ସ୍ଥାନାନ୍ତର କରିବା ନିମିତ୍ତ ଆଦୌ ନୁହେଁ। ତତ୍ପରେ ତାହାକୁ କରୁଥିବା ଯୋଗୁଁ ମୁଁ ତ ଆଦୌ କିଛି ଭୁଲ ତ୍ରୁଟି ଯେ କରିନାହିଁ ସେ ବିଷୟକୁ ମୁଁ ଜାଣେ। ବହୁଧା ଲୋକମାନେ ଟେପ୍ ଗୁଡାକୁ ଶୁଣନ୍ତି ଆଉ ସେମାନେ ଏପରି କହନ୍ତି, ହଁ ତା ସହିତ ମୁଁ ଆଦୌ ଏକମତ ନୁହେଁ, ତାଙ୍କର ଶିକ୍ଷା ସମ୍ବନ୍ଧରେ ସେ କିଛି ହେଲେ ବୁଝନ୍ତି ନାହିଁ, ଧର୍ମଶାସ୍ତ୍ର କଥାକୁ କିଛି ହେଲେ ଜାଣନ୍ତି ନାହିଁ। ଭଲ କଥା ହୋଇପାରେ ତାହା ସତ ଥାଇପାରେ, ବୁଝନ୍ତି ତ ତାହା ଯେ ଆଦୌ ସତ୍ୟ କଥା ନୁହେଁ ଏପରି ତ ମୁଁ ଆଦୌ କହିନଥାଏ, କିନ୍ତୁ ମୋର ବ୍ୟକ୍ତିଗତ ମତାନୁସାରେ ମୁଁ ଏହାକୁ ଅଧ୍ୟୟନ କରେ, କୌଣସି ଭିନ୍ନ ଶବ୍ଦକୁ ନ ନେଇ ମୁଁ ଅଧ୍ୟୟନ କରେ। କେହି ଜଣେ ଅନ୍ୟ ବ୍ୟକ୍ତି ଯେ କ'ଣ କହିବାକୁ ଚାହାନ୍ତି ତାଙ୍କର ଟିପ୍ପଣୀକୁ ମୁଁ ପାଠ କରେ, ପୁଣି ସେଗୁଡ଼ାକୁ ପସନ୍ଦ କରେ। ଯେ କେହି ବ୍ୟକ୍ତି ଯାହା କିଛି ବିଷୟକୁ ଟିପ୍ପଣୀ କରି କହନ୍ତି ମୁଁ ତାହାକୁ ପସନ୍ଦ କରେ। ତଥାପି ଏଥୁମନ୍ତେ ମୁଁ ଏହାକୁ ପରମେଶ୍ୱର ନିକଟକୁ ପ୍ରାର୍ଥନା ସହିତ ନିଏ, ଆଉ ଆଦି ପୁସ୍ତକରୁ ଆରମ୍ଭ କରି ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ବାକ୍ୟକୁ ତହି ମଧ୍ୟରେ ବର୍ଣ୍ଣନା କରି ପାରିଲା ଭଳି ଅବସ୍ଥାକୁ ପହଞ୍ଚିଲା ପର୍ଯ୍ୟନ୍ତ ମୁଁ ତାପରେ ନିମିଷ୍ଟ ଚିତ୍ତ ହୋଇ ଅପେକ୍ଷା କରି ରହେ। ପୁଣି ଏହାର ସବୁକିଛି ବିଷୟକୁ ବାଇବଲ ମଧ୍ୟରେ ସଂଯୁକ୍ତ ହୋଇ ରହିଥିବା ବିଷୟଟିକୁ ମୁଁ ଦେଖେ। ତତ୍ପରେ ମୁଁ ବୁଝିଥାଏ ଯେ ଯାହା ହେଉ ପଛେ ଏହା ଯେ କୌଣସି ପ୍ରକାରେ ହେଉ ପଛେ ସତ୍ୟର ଅତି ନିକଟବର୍ତ୍ତୀ ଅଟେ। ଏହା ନିଶ୍ଚିତ ଯେ ଯେଉଁ ସ୍ଥାନରେ ଆପଣମାନେ ଯୁକ୍ତିଯୁକ୍ତ ଥାନ୍ତି ତାହା ସେହି ସମାନ ସ୍ଥାନଟି ଅଟେ ଯେଉଁ ସ୍ଥାନରେ ମୁଁ ପଥରୁ ଅପସରି ଯାଏ। ପୁଣି ଏପରି ମଧ୍ୟ ହୋଇପାରେ ଯେଉଁ ସ୍ଥାନରେ ଆପଣମାନେ ଭୁଲ କିମ୍ବା ଠିକ ହୋଇଥାନ୍ତି ଠିକ ସେହି ସ୍ଥାନରେ ମୁଁ ପଥରୁ ଓହରି ଯାଏ। ଉଭୟଟି ପରସ୍ପରର ପରିପୂରକ ଅଟନ୍ତି। ଏହି ଜନସମାଗମ ମଧ୍ୟରେ ଆପଣମାନଙ୍କ ପରି ସଜ୍ଜନ ବ୍ୟକ୍ତିଗଣଙ୍କ ଉପସ୍ଥିତି ନିମିତ୍ତ ଆମମାନେ ସମସ୍ତେ ଅତି କୃତଜ୍ଞ ଅଟୁ। ଆଜି ସକାଳବେଳା ଯେପରି ଅଟୁ, ପୁଣି ଆପଣମାନଙ୍କ ପରି ଭଦ୍ର ଲୋକମାନଙ୍କ ନିମନ୍ତେ ସୁଦ୍ଧା କୃତଜ୍ଞ ଅଟୁ, ଯେଉଁମାନେ କି ଏହି ଟେପ୍ ସମାଚାରକୁ ଶୁଣୁଛନ୍ତି। ଆଉ ଆମେମାନେ ଯାହା କିଛି ଉଦ୍ୟମ କରୁଅଛୁ ତାହା ସବୁ ଈଶ୍ୱରଙ୍କ ରାଜ୍ୟ ନିମିତ୍ତ କରାଯାଇଅଛି। ସମସ୍ତ ବିଶ୍ୱରେ ମୋର ଅନେକ ବନ୍ଧୁ ଅଛନ୍ତି, ଯେଉଁମାନଙ୍କ ସଂଗତି ନିମନ୍ତେ ମୁଁ ଅତ୍ୟନ୍ତ କୃତଜ୍ଞ ଅଟେ। ପୁଣି ମୁଁ ଏପରି ବିଷୟରେ ବିଶ୍ୱାସ ରଖେ ଯେ ସେମାନଙ୍କ ସହିତ ଚିରସ୍ଥାୟୀ ଜୀବନର ଏକ ଅନୁଗ୍ରହକୁ ମୁଁ କ୍ଷେପଣ କରିବି। ତେଣୁ ଯେକୌଣସି ପ୍ରକାରେ ଏହି ଲୋକମାନଙ୍କୁ ମୁଁ ଯେ ପ୍ରତାରଣା କରିବି, ସେପରି ଧରଣର ଇଚ୍ଛାକୁ ଆପଣା ଅନ୍ତରରେ ମୁଁ କଦାପି ରଖିବି ନାହିଁ। ମାତ୍ର ସେମାନଙ୍କୁ ଯେପରି ଭାବରେ ମୁଁ ସାହାଯ୍ୟ କରିପାରେ ସେହିସବୁକୁ କରିବା ନିମନ୍ତେ ମୁଁ ଯତ୍ନ କରିବି। ପ୍ରାର୍ଥନା କରିଥିବା ସମୟରେ ସଲୋମନ ଯେପରି ପ୍ରାର୍ଥନା କରିଥିଲେ ଠିକ୍ ସେହିପରି ଭାବରେ ନିବେଦନ କରିବାକୁ ମୁଁ ଅନୁଭବ କରେ। ପୁଣି ସେ ଏପରି କହିଥିଲେ, ତାଙ୍କୁ ଏପରି ସଦ୍ବୁଦ୍ଧି ଆଉ ଜ୍ଞାନ ଦତ୍ତ ହେଉ ଯେପରିକି ସେ ପରମେଶ୍ୱରଙ୍କ ପରମେଶ୍ୱରଙ୍କ ପ୍ରଜାବର୍ଗର ନେତୃତ୍ୱ ନେଇପାରନ୍ତି, ତାହା ହିଁ ମୋର ବିଶ୍ୱସ୍ତ ପ୍ରାର୍ଥନା ଅଟେ। ଏହା ହିଁ ମୋର ଅତି ବିଶ୍ୱାସଭାଜନ ପ୍ରାର୍ଥନା। ଏହି ସ୍ଥାନର ସର୍ବତ୍ର ମୋର ସହଯୋଗୀମାନେ ଯେଉଁମାନେ କି ମୋ ସହିତ ଅଛନ୍ତି, ମୁଁ ସେମାନଙ୍କୁ ଦେଖେ। ମୁଁ ଭାଇ ମାର୍ସିଅର, ଭାଇ ରୟ ବର୍ଡର୍ସ, ପୁଣି ଭାଇ ନେଭିଲ, ମୋର ପୁତ୍ର ବିଲି ପାଉଲ୍କୁ ଦେଖିଥାଏ। ଏହି ଆଳୟର କୌଣସି ସ୍ଥାନରେ ଜେନି ଉପସ୍ଥିତ ରହିଛନ୍ତି, ତତ୍ପରେ ଭାଇ ଟେଡି, ପୁଣି ଅନ୍ୟମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଯେଉଁମାନେ ମୋତେ ସାହାଯ୍ୟ କରିବାକୁ ଆସନ୍ତି ସେସବୁ ସଜ୍ଜନ ବ୍ୟକ୍ତିଙ୍କ ପାଇଁ ମୁଁ କୃତଜ୍ଞ ଅଟେ। କିଛି ଦିନର ଘଟଣାକୁ ମୁଁ ମନେ ପକାଏ। ଭାଇ ଲିଓ ସେ ଏକ ଦର୍ଶନ ପାଇଥିଲେ, ସେ ଏହାକୁ ଏକ ସ୍ୱପ୍ନ ବୋଲି କହିଥିଲେ। ସର୍ବପ୍ରଥମେ ଏକ ରାତ୍ରିକାଳ ସେ ତାହାକୁ ଦେଖିଥିଲେ, ଅର୍ଥାତ୍ ସେ ଏକ ପିରାମିଡ୍ର ଉଚ୍ଚ ଶୃଙ୍ଗକୁ ଦେଖିଥିଲେ, ବହୁ ଦୂର ଦିଗ୍ବଳୟର ଶୂନ୍ୟ ମଣ୍ଡଳରେ ତାହାକୁ ଦେଖିଥିଲେ। ପୁଣି ସେହି ଦୂରବର୍ତ୍ତୀ ଇଲାକାର କୌଣସି ସ୍ଥାନରେ ମୁଁ ପ୍ରଚାର କରୁଥିଲି, ପୁଣି ଏହାର ସବୁକିଛି ଉଦ୍ଦେଶ୍ୟ ଯେ କଣ ତାହାକୁ ଦେଖିବା ନିମନ୍ତେ ସେ ସେଠାକୁ ଚଢି ଯାଇଥିଲେ। ତତ୍ପରେ ଶୃଙ୍ଗର ଶୀର୍ଷ ସ୍ଥାନକୁ ସେ ଯେତେବେଳେ ଚଢିଗଲେ, ସେତେବେଳେ ରୂପା ପରି ଦେଖାଯାଉଥିବା ଏକ ତେଜସ୍କର ଆଲୋକ ଯାହାକି ଏକ ଥାଳିଆ ପରି ଥିଲା ଦେଖାଗଲା। ମୁଁ ଠିଆ ହୋଇଥିଲି ଆଉ ପ୍ରଚାର କରୁଥିଲି, ଲୋକମାନଙ୍କୁ ସୁସମାଚାର ଶୁଣାଉଥିଲି। ସେ ମୋହର ଧ୍ୟାନାକର୍ଷଣ କରିଥିଲେ, ତତ୍ପରେ ତାଙ୍କୁ ଦେଖିବାକୁ ମୁଁ ବୁଲି ପଡିଥିଲି। ଆଉ ସେ ପଚାରିଥିଲେ, ଆପଣ କିପରି ଭାବରେ ସେହି ସ୍ଥାନରେ ପହଞ୍ଚିଲେ, ଆପଣ କିପରି ଭାବରେ ସେଠାରେ ଯାଇ ପହଞ୍ଚି ପାରିଲେ। ମୁଁ କହିଥିଲି, ଲିଓ ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି ଏଠାକୁ ଆଦୌ ଆସି ପାରନ୍ତି ନାହିଁ, କେହି ଜଣେ ଅନ୍ୟ ବ୍ୟକ୍ତିଙ୍କୁ କେବଳ ଈଶ୍ୱରଙ୍କୁ ଏଠାରେ ଆଣିବାକୁ ଅଛି। ପୁଣି ତୁମ୍ଭକୁ ଏଠାରେ ଆଦୌ ଆସିବାର ନାହିଁ, ମାତ୍ର ଏଠାରୁ ଫେରିଯାଇ ତୁମ୍ଭକୁ ଏହାର ସାକ୍ଷୀ ଦେବାକୁ ଅଛି। ପୁଣି ତାହା ଯେ ନିରାକର ସତ୍ୟ କଥା, ସେ ବିଷୟ ତୁମେ ଜାଣିବା ଉତ୍ତାରେ ତାହା ଲୋକମାନଙ୍କ ସମ୍ମୁଖରେ ତୁମ୍ଭକୁ ସାକ୍ଷୀଦାନ କରିବାକୁ ହିଁ ଅଛି। ତାହା ଯେ ସତ୍ୟ କଥା, ଏହାର ସାକ୍ଷୀ ଦେବାକୁ ଅଛି। ଲୋକମାନଙ୍କୁ ସାକ୍ଷୀ ଦେଇ କହିବା ନିମନ୍ତେ ଲିଓ ତଳକୁ ଓହ୍ଲାଇ ପଡିଲେ। ଭାଇ ଲିଓ, ସେହି ସ୍ୱପ୍ନଟି ଦେଖିଥିବାର ସମୟଟି କେତେ ବର୍ଷ ବିତି ସାରିଛି? ଏକାଧିକ ବର୍ଷ, ସେପରି ନୁହେଁ କି? ଏକାଧିକ ବର୍ଷ ବିତି ସାରିଛି। ମୋହର ଜାଣିଥିବା ଅନୁସାରେ ସେହି ଦିନଠାରୁ ତାହା କରିବା ବିଷୟରେ ସେ ଅତି ବିଶ୍ୱସ୍ତ ଅଟନ୍ତି। ପୁଣି ଏହି ସେବାର କାର୍ଯ୍ୟଟି ଯେ ପରମେଶ୍ୱରଙ୍କଠାରୁ ଆଗତ, ସେ ବିଷୟରେ ସେ ସାକ୍ଷ୍ୟ ଦେଉଅଛନ୍ତି। ତତ୍ପରେ ତାହା ଯେ ମୋ ନିଜସ୍ୱରୁ ଆଗତ ହେଉ, ସେପରି କଥାକୁ ମୁଁ ଆଦୌ ଇଚ୍ଛା କରେ ନାହିଁ, କାରଣ ଏହା ଯଦି ମୋ ବିଚାର ବୁଦ୍ଧିରୁ ଆଗତ ହୁଏ ତେବେ ଏହା ଆଦୌ ଉପକାରୀ ନୁହେଁ, ଯେହେତୁ ଜଣେ ମନୁଷ୍ୟ ମଧ୍ୟରେ କୌଣସି ଉତ୍ତମ ଭାବନା ଆଦୌ ନାହିଁ। ବୁଝନ୍ତି ତ, ଏହାକୁ ତ ଈଶ୍ୱରଙ୍କ ଠାରୁ ଆଗତ ହେବାକୁ ହିଁ ଅଛି। ପୁଣି ମୁଁ ଚାରିଆଡ଼କୁ ବୁଲି ଯେତେବେଳେ ଚାହିଁଲି, ଗତକାଲିର ମଧ୍ୟାହ୍ନ ସମୟରେ ମୋର ବନ୍ଧୁ ୱେଷ୍ଟଙ୍କ ସହିତ ମୁଁ କରମର୍ଦ୍ଦନ କଲି। ଏହି ଭବନ ମଧ୍ୟରେ ଅଦ୍ୟାବଧି ମୁଁ ତାଙ୍କୁ ଦେଖିଲି ନାହିଁ। ଏହି ସକାଳ ବେଳା ଏତେବେଳେ ମୁଁ ତାଙ୍କୁ ପାଇଛି। ପୁଣି କେତେ ଦୂରରୁ ମୋଟର ଯାନଟିକୁ ଚଳାଇ ସେମାନେ ଯେ ଏହି ସ୍ଥାନକୁ ଆସନ୍ତି ସେ କଥା ଆପଣମାନଙ୍କୁ ଜଣା କି? ରବିବାରର ଏକ ଉପାସନାରେ ଯୋଗଦାନ କରିବାକୁ ସେମାନେ ସୁଦୂରବର୍ତ୍ତୀ ଆଲାବାମାରୁ ଆସିଥାନ୍ତି, କେବଳ ଏଠାରେ ପହଞ୍ଚିବାକୁ ସେମାନେ ଆଲାବାମାରୁ ଆସିଥାନ୍ତି। ଗତ ରବିବାର ଦିନ ମୁଁ ଭାଇ ୱେଲ୍ଚ ଇଭାନ୍ଙ୍କୁ ଦେଖିନଥିଲି। ଏହି ଜଣେ ବ୍ୟକ୍ତି ମୋତେ ଏପରି ସୂଚିତ କରି କହିଥିଲେ ଯେ ଆଜି ସେ ଏଠାରେ ଭବନ ମଧ୍ୟରେ ଉପସ୍ଥିତ ଅଛନ୍ତି। ସେହି ସଜ୍ଜନଗଣ ଟିଫ୍ଟନ୍ରୁ ମୋଟରଯାନ ଚଳାଇ ଆସନ୍ତି, ଜୋର୍ଗିଆର ଟିଫ୍ଟନ୍ରୁ ମୋଟରଯାନ ଚଳାଇ ଏଠାକୁ ଆସିଥାନ୍ତି। ଆଉ ଭାଇ ଇଭାନ୍ସ, ପୁଣି ତାଙ୍କର ପିତାମାତା ଏଠାରେ ଉପସ୍ଥିତ ଅଛନ୍ତି। ଏକାଧିକ ଭାଇ ପୁଣି ଜୋର୍ଗିଆର ମେକନ୍ରୁ ଭାଇ ପାମର ସୁଦ୍ଧା ଉପସ୍ଥିତ ଅଛନ୍ତି। ତତ୍ପରେ ମୁଁ ଦେଖେ ପଛରେ ସେହି ସ୍ଥାନରେ ଭଉଣୀ ଆନଗ୍ରିନ ପୁଣି ଅନ୍ୟମାନେ ସୁଦ୍ଧା ଉପସ୍ଥିତ ଅଛନ୍ତି, ଆଉ ସେମାନେ ସୁଦୂରବର୍ତ୍ତୀ ଟେନେସିର ମେସଫିନ୍ସରୁ ଆସିଛନ୍ତି। ତେଣୁ ଆପଣମାନେ ଟିକେ ଚିନ୍ତା କରନ୍ତୁ, ପୁଣି ଅନ୍ୟମାନେ ବିଭିନ୍ନ ସ୍ଥାନରୁ ଆସିଛନ୍ତି। କିଛି ସମୟ ପୂର୍ବେ ଜନୈକା ଭଦ୍ର ମହିଳାଙ୍କୁ ଭେଟିଥିଲି ଯିଏକି ଦକ୍ଷିଣ କାରୋଲିନାରୁ ଯାତ୍ରା କରି ଏଠାକୁ ଆସିଛନ୍ତି। ତତ୍ପରେ ଆପଣମାନେ ଚିନ୍ତା କରନ୍ତି ଯେ ଏଠାକୁ ଆସିଥିବା ଲୋକମାନେ, ମୁଁ ସେ ଆଡ଼କୁ ଲକ୍ଷ୍ୟ କରି ଦେଖୁଥିଲି, ଚିକାଗୋରୁ ପୁଣି ବିଭିନ୍ନ ଅନ୍ୟ ସ୍ଥାନରୁ ଶତ ଶତ ମାଇଲର ଦୀର୍ଘ ପଥକୁ ମୋଟରଯାନ ଚଳାଇ କେବଳ ଉପାସନାରେ ଯୋଗଦାନ କରିବାକୁ ଆସନ୍ତି। ପୁଣି ଏଠାରେ ସେମାନେ ଯେତେବେଳେ ପହଞ୍ଚନ୍ତି, ବସିବା ପାଇଁ ସେମାନଙ୍କ ନିମନ୍ତେ ସ୍ଥାନ ନଥାଏ, ବାତାନୁକୂଳ କୋଠରୀଟିଏ ନୁହେଁ, ମାତ୍ର ଭିତରେ ଠିଆ ହୋଇ ରହିବାକୁ ଏକ ପୁରୁଣା ଗରମ ଭବନଟିଏ ତା ହୋଇଥାଏ। ବହୁଥିବା ଝାଳକୁ ସେମାନେ ବାରମ୍ବାର ପୋଷୁଥାନ୍ତି। ସେମାନଙ୍କ ମେଜ ଉପରୁ ହେଉ କିମ୍ବା ସେମାନଙ୍କ ସନ୍ତାନମାନଙ୍କ ପାଖରୁ ହେଉ, ଅର୍ଥ ନେଇ କେବଳ ଗୋଟିଏ ମାତ୍ର ଉପାସନାରେ ଯୋଗଦାନ କରିବାକୁ ଆସନ୍ତି, ସମାଚାରଟିଏ ଶୁଣିବାକୁ ଆସିଥାନ୍ତି। ମୋତେ କହିବା ନିମନ୍ତେ ଅର୍ଥ ପ୍ରକାଶ କରେ ଯେ କେପରି ଅନ୍ୟ କୌଣସି ସ୍ଥାନ ସେମାନଙ୍କର ଯିବା ନିମନ୍ତେ ନାହିଁ କି, ଏପରି ପ୍ରକାଶ କରି କହେ ଯେ ଏହା ନିରବଚ୍ଛିନ୍ନ ଜୀବନ ପ୍ରବାହର ବହୁ ଦୂରରେ କୌଣସି ଅନ୍ୟ ସ୍ଥାନ ସେପରି ଏକ ସ୍ଥାନ ରହିଛି ଯେଉଁ ସ୍ଥାନ ଆଡ଼କୁ ସେମାନେ ଯାତ୍ରା କରୁଛନ୍ତି, କୌଣସି ଏକ ଦିନ ସେଠାକୁ ଯାତ୍ରା କରୁଛନ୍ତି ନା? ହଁ, ନିଶ୍ଚିତ ସେପରି ସ୍ଥାନ ରହିଛି, ତାହା ବିଶ୍ୱାସଯୋଗ୍ୟ ବିଷୟ ଅଟେ। ସେ ବ୍ୟକ୍ତିଗଣ ପୁଣି ଦଶମାଂଶ ଧନକାରୀ ଅଟନ୍ତି। ସେମାନେ ଯେ କେବଳ ଆସନ୍ତି ତାହା ନୁହେଁ, ମାତ୍ର ସେମାନେ ଭବନକୁ ସେମାନଙ୍କ ଦାନ ଆଉ ଦଶମାଂଶ ସୁଦ୍ଧା ଆଣନ୍ତି, ଆଉ ପରମେଶ୍ୱରଙ୍କ ଆୟ ମଧ୍ୟକୁ ସେମାନେ ତାହା ଆଣନ୍ତି। ପୁଣି ଯାହା ନ୍ୟାୟୋଚିତ କାର୍ଯ୍ୟ ତାହାକୁ କରିବା ପାଇଁ ସେମାନେ ଚେଷ୍ଟା କରିଥାନ୍ତି। ସେପରି ସ୍ୱଭାବ ବିଶିଷ୍ଟ ବିନମ୍ର ଲୋକମାନଙ୍କୁ ପରମେଶ୍ୱର ବହୁଳ ରୂପେ ଆଶୀର୍ବାଦ କରନ୍ତି। ପରମେଶ୍ୱରଙ୍କ ଅନୁଗ୍ରହ ଆଉ କରୁଣା ସେମାନଙ୍କ ସହିତ ସର୍ବଦା ରହିଥାଉ। ମୋର ବନ୍ଧୁ ଚାର୍ଲି କକ୍ସ ପୁଣି ସେମାନେ ଯେଉଁମାନେ କି ଦକ୍ଷିଣ କ୍ୟାଣ୍ଟୁକିରୁ ଏଠାକୁ ଆସିଛନ୍ତି, ମୁଁ ସେମାନଙ୍କୁ ଦେଖେ। ପୁଣି ପ୍ରତ୍ୟେକ ସ୍ଥାନରେ ଯେଉଁ ଆଡ଼କୁ ଆପଣମାନେ ଆଖି ବୁଲାଇ ଦେଖିବାକୁ ଚାହାନ୍ତି, ସେହି ସ୍ଥାନମାନଙ୍କରେ ବିଭିନ୍ନ ସ୍ଥାନରୁ ଆଗନ୍ତୁକ ବ୍ୟକ୍ତିଗଣ ରହିଛନ୍ତି। ଏହି ନିକଟରେ ବସିଥିବା ଯୁବକ ବ୍ୟକ୍ତି ଜଣକ, ତାଙ୍କର ନାମକୁ ମୁଁ ମନେ ପକାଇ ପାରେ ନାହିଁ, ତାଙ୍କୁ ମୁଁ ଚିକାଗୋରେ ଭେଟିଥିଲି, କିନ୍ତୁ ଏଠାକାର କୌଣସି ଅନ୍ୟ ସ୍ଥାନରେ ଅବସ୍ଥିତ ଥିବା ଏକ ବାଇବଲ ବିଦ୍ୟାଳୟରୁ ଆପଣ ଏଠାକୁ ଆସିଛନ୍ତି। ଆପଣ ସେପରି ସ୍ଥାନରୁ ଆସିନାହାନ୍ତି କି? ମିସୌରୀର ସ୍ପ୍ରିଙ୍ଗଫିଲ୍ଡରୁ, ସେଠାକାର ଆସେମ୍ବ୍ଲିଜ୍ ଅଫ୍ ଗଡ୍ ବାଇବଲ ବିଦ୍ୟାଳୟରୁ ଆସିଛନ୍ତି। ହଁ, ଏହା ଖୁବ୍ ଭଲ କଥା। ଏହି ଛୋଟ ସାଧାରଣ ପୁରୁଣା ପ୍ରାର୍ଥନା ଭବନକୁ ସେମାନେ ବିଭିନ୍ନ ସ୍ଥାନରୁ ଆସିଛନ୍ତି। କେବଳ ଏ ବିଷୟ ଉପରେ ଚିନ୍ତା କରନ୍ତୁ, ପ୍ରାୟ 30 ବର୍ଷ ପୂର୍ବେ ସେହି ପ୍ରାତଃ କାଳରେ ମୁଁ ଯେବେ କୋଣର ପଥରକୁ ସ୍ଥାପନ କରିଥିଲି, ସେତେବେଳେ ଗୋଟିଏ ଗଳି ପରେ ଥିବା ସେହି 7th ଗଳିରେ ମୁଁ ଠିଆ ହୋଇଥିଲି। ସେତେବେଳେ ପର୍ଯ୍ୟନ୍ତ ମୁଁ ବିବାହ କରିନଥିଲି, ଜଣେ ସଦ୍ୟ ଯୁବକ ବ୍ୟକ୍ତି ଥିଲି। ପୁଣି ମୁଁ ଏକ ଦର୍ଶନ ଦେଖିଥିଲି ଯେ ଏଠାରେ ଭରପୁର ଅବସ୍ଥାରେ ଥିବା ବ୍ୟକ୍ତିଗଣ ବିଭିନ୍ନ ଅନ୍ୟ ସ୍ଥାନରୁ ବାହାରି ଏଠାରେ ରୁଣ୍ଡ ହୋଇଥିଲେ। ପୁଣି ପ୍ରଚାର ମଞ୍ଚ ନିକଟରେ ମୁଁ ଉପସ୍ଥିତ ଥିବା ଦେଖି ନିଜକୁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରିଥିଲି, ଆଉ ଠିକ୍ ସେହି ସମୟରେ ଈଶ୍ୱର ମୋତେ କହିଥିଲେ, ତଥାପି ଏହା ତୁମର ଆଳୟ ଆଦୌ ନୁହେଁ, ଆଉ ସେ ମୋତେ ମୁକ୍ତ ଆକାଶ ତଳେ ନେଇ ବସାଇ ଦେଇଥିଲେ। ଆଉ କାହାଣୀର ପରବର୍ତ୍ତୀ ଅଂଶକୁ ଆପଣମାନେ ସମସ୍ତେ ଜାଣନ୍ତି। ସେଠାରେ କୋଣର ପ୍ରସ୍ତର ଦେହରେ ବାଇବଲର ଏକ ପୃଷ୍ଠା ପରେ ତାହା ଲିଖିତ ହୋଇ ରହିଛି। ଆପଣମାନଙ୍କ ପରି ସଜ୍ଜନ ବ୍ୟକ୍ତିଗଣଙ୍କ ପାଇଁ ମୁଁ ପ୍ରକୃତରେ କୃତଜ୍ଞ, ମୁଁ କରି ନ ପାରେ, ଅର୍ଥାତ୍ ତାହା ଅତି କ୍ଷୁଦ୍ର ବିଷୟ ଅଟେ ଏପରି କହିବା ଯୋଗୁଁ ଯେ ପ୍ରକୃତରେ ମୁଁ ଆପଣମାନଙ୍କ ପାଇଁ ଖୁବ୍ କୃତଜ୍ଞ ଅଟେ। ତଥାପି ମୁଁ ଆପଣମାନଙ୍କ ପାଇଁ ପ୍ରାର୍ଥନା କରେ, ମୁଁ ଆପଣମାନଙ୍କଠାରେ ବିଶ୍ୱାସ କରେ। ପରମେଶ୍ୱରଙ୍କ ବିଷୟରେ ଆପଣମାନଙ୍କଠାରେ ଥିବା ବିଭିନ୍ନ ଅନୁଭୂତିରେ ମୁଁ ବିଶ୍ୱାସ ରଖେ। ମୁଁ ସେପରି କଥାକୁ ଆଦୌ ବିଶ୍ୱାସ କରେ ନାହିଁ ଯେ ଜଣେ ଭଦ୍ର ବ୍ୟକ୍ତି କିମ୍ବା ଜଣେ ଭଦ୍ର ମହିଳା ଶତ ଶତ ମାଇଲର ପଥ ମୋଟରଯାନ ଚଳାଇ ସେମାନେ ଯେ କିପରି ଧରଣର ପୋଷାକ ପାର୍ଟିରେ ଭୂଷିତ ଅଛନ୍ତି ତାହାକୁ ଦେଖାଇବା ଅଭିପ୍ରାୟରେ ଏଠାକୁ ଆସନ୍ତି। ସେମାନେ ଯେ ସେପରି କାର୍ଯ୍ୟକୁ କରିବେ ତାହା ମୁଁ ଆଦୌ ବିଶ୍ୱାସ କରେ ନାହିଁ। ସେପରି ଆଦୌ ନୁହେଁ, କେବଳ ଦେଖାଇ ହେବାର ଅଭିପ୍ରାୟକୁ ନେଇ ସେମାନେ ଏଠାକୁ ଆସନ୍ତି ନାହିଁ, ତଥାପି ସେମାନଙ୍କର ଏହି ସ୍ଥାନକୁ ଆସୁଥିବାର ଉଦ୍ଦେଶ୍ୟଟି ଏପରି, ଯେହେତୁ ଆପଣମାନଙ୍କ ପ୍ରାଣର ଉଦ୍ଧାର ନିମନ୍ତେ ସେମାନେ ବହୁଳ ରୂପେ ଆଉ ବିଶ୍ୱସ୍ତତାର ସହିତ ଅତ୍ୟନ୍ତ ଆଗ୍ରହୀ ଅଟନ୍ତି। ମୋହର ପ୍ରାର୍ଥନା ଏପରି ଅଟେ, ହେ ଈଶ୍ୱର, ମୋର ସାହାଯ୍ୟ କରନ୍ତୁ, ମୋତେ ସେତିକିଟା ସାହାଯ୍ୟ କରନ୍ତୁ ଯେପରିକି ମୁଁ ଏହାର କେବଳ ଅର୍ଦ୍ଧେକ ମାତ୍ର ବିଶ୍ୱାସ ଭାଜନ ହୋଇପାରିବି, ଯେପରିକି ମୋ ମଧ୍ୟରେ ଯାହା କିଛି ଉତ୍ସାହ ରହିଛି ସେହିସବୁର ସହିତ ମୁଁ ସେମାନଙ୍କ ସେବା କରିବାକୁ ଯତ୍ନଶୀଳ ହେବି, ପୁଣି ଆପଣଙ୍କ ପରି ଈଶ୍ୱରଙ୍କ ଉପରେ ଧ୍ୟାନ ଲଗାଇ ରହିଥିବି। ସେହି ସମାଚାରଟି ଯାହାକୁ ଆଜିର ପ୍ରାତଃକାଳରେ ଆପଣମାନେ ଧ୍ୟାନ କରନ୍ତି ତାହା ଏଠାରେ ରଖାଯାଇଥିବା କଳାପଟ ଉପରେ ଅଙ୍କିତ ହୋଇ ରହିଅଛି। ଏହା ଏ ନିମନ୍ତେ ଅଙ୍କିତ କରାଯାଇଅଛି ଯେପରିକି ଏହା ଦ୍ୱାରା ଆପଣମାନଙ୍କୁ ଭଲ ଭାବେ ବୁଝାଯାଇପାରେ, ଯେପରିକି ମୁଁ ଯେତେବେଳେ ଏହା ଆପଣମାନଙ୍କୁ ବ୍ୟାଖ୍ୟା କରେ ସେତେବେଳେ ମୁଁ ଯେ କଣ କହେ ସେ କଥାକୁ ଆପଣମାନେ ତତ୍ପରେ ଦାନିଏଲଙ୍କ 70 ସପ୍ତାହ ଏହା ଏକ ପ୍ରମୁଖ ଅଧ୍ୟୟନ ରୂପେ ପରିଚିତ ହୋଇ ଆସିଛି। ପୁରା 2 ଦିନ 2 ରାତି ବ୍ୟାପୀ ଏହି ସପ୍ତାହର ପ୍ରାୟ ଶେଷ ପର୍ଯ୍ୟନ୍ତ ମୁଁ ଏହାରି ଉପରେ ଅଧ୍ୟୟନରତ ହୋଇ ରହିଥିଲି। ସତ୍ୟ କଥାକୁ ପ୍ରକାଶ କରି କହିବା ନିମନ୍ତେ ତ୍ରିପ୍ରକାର ଶବ୍ଦକୁ ଯେ ପ୍ରୟୋଗରେ ଅଣାଯାଇ ପାରେ ତାହାକୁ ଲାଭ କରିବାକୁ ମୁଁ ଚେଷ୍ଟା କରୁଥିଲି। ଏହାକୁ ବାଇବଲର ବାକି ଅଂଶ ସହିତ ଅବଶ୍ୟ ତୁଳନା କରି ଦେଖାଇ ଦେବାକୁ ମୁଁ ପ୍ରୟାସ କରୁଥିଲି। ବୁଝନ୍ତି ତ, ଆପଣମାନେ ଏହାକୁ ଅତି ସାଧାରଣ ଭାବେ ଗ୍ରହଣ କରିନଥାନ୍ତି। କେବଳ ଗୋଟିଏ ଧର୍ମଶାସ୍ତ୍ର ଅଂଶକୁ ଛୋଟ ଅଂଶକୁ ଗ୍ରହଣ କରି ନ ପାରନ୍ତି, ପୁଣି ଏହାକୁ ଏକ ବୁଝିବାର ବିଷୟ କରି ପ୍ରସ୍ତୁତ କରି ନ ପାରନ୍ତି, ତତ୍ପରେ ଏପରି କହି ନ ପାରନ୍ତି ଯେ ପ୍ରକୃତରେ ଏହା ଏହି ସ୍ଥାନରେ ତାହା ଠିକ ଏପରି ବିଷୟକୁ ପ୍ରକାଶ କରି କହେ, ତତ୍ପରେ ପଛକୁ ଫେରିଯାଆନ୍ତି ଆଉ କହନ୍ତି ତଥାପି ଏହି ସ୍ଥାନରେ ତାହା ଭିନ୍ନ ଧରଣର ଅର୍ଥକୁ ଏଠାରେ ପ୍ରକାଶ କରେ, ଏହାର ବିରୋଧ କରିଥାଏ, ସେପରି କହି ନ ପାରନ୍ତି। ଆପଣମାନେ ତଦ୍ରୁପ ଆଚରଣକୁ ଆଦୌ ଦେଖାଇ ନ ପାରନ୍ତି, ଏହାକୁ ସେପରି ଆଦୌ କରି ନ ପାରନ୍ତି, ଏହାକୁ ସବୁବେଳେ ସମାନ ଧରଣ ବିଷୟକୁ ବ୍ୟକ୍ତ କରିବାକୁ ହିଁ ଅଛି। ଆପଣମାନେ ଯଦି ସେପରି ନ କରନ୍ତି ତେବେ ଆପଣ ଭ୍ରାନ୍ତ ଅଟନ୍ତି। ଏହା ଉପରେ ସେପରି ବିଷୟକୁ ଶିକ୍ଷା ଦେଇ କହିବାକୁ ସର୍ବଦା ମୁଁ ଯତ୍ନ କରି ଆସିଛି। ମାତ୍ର ଟେପ୍ ଗୁଡାକର ମଧ୍ୟରେ ଏହିସବୁ ଟେପ୍ ଗୁଡାକ ମଧ୍ୟରେ ରହିଛି ମୋର ସର୍ବାଧିକ ଆଲୋଚନା ଟେପ୍ ଗୁଡାକ ନିମନ୍ତେ ହୋଇଛି। ଜଗତର ବିଭିନ୍ନ ସ୍ଥାନରେ ମୋର ଭାତୃଗଣ ଯେଉଁମାନେ ଈଶ୍ୱରଙ୍କ ଅନୁଗ୍ରହ ଉପରେ ବିଶ୍ୱାସ କରନ୍ତି, ମୁଁ ଯେଉଁ ବିଷୟକୁ ଶିକ୍ଷା ଦେଲେ ତାହାରି ନିମନ୍ତେ ସେମାନେ ସମାଲୋଚନା କରନ୍ତି, ଏହି ବିଷୟ ଉପରେ କରନ୍ତି ଯେ ଆମମାନେ ଜଗତର ସୃଷ୍ଟି ପୂର୍ବେ ତାହାଙ୍କଠାରେ ମନୋନୀତ ହୋଇଅଛୁ। ଅବଶ୍ୟ ମୋର ପେଣ୍ଟିକୋଷ୍ଟାଲ ଭାଇମାନେ ତୁମମାନଙ୍କର ସକଳ ମତାମତ ଯେ ନ୍ୟାୟସଙ୍ଗତ ସେ କଥା ମୋର ଜଣା, ଏହା ବୁଝନ୍ତୁ। ଆଉ ମୁଁ ଏହା ମଧ୍ୟ ଜାଣେ ଯେ ଏହା ଆପଣମାନଙ୍କ ସକଳ ମତାମତରୁ କିଛିଟା ନିରୁତ୍ସାହିତ କରୁଥିବା ମତାମତ ଅଟେ, ତଥାପି ଜଣେ ଖ୍ରୀଷ୍ଟୀୟ ଭାଇ ହୋଇଥିବା ଦୃଷ୍ଟିରୁ ଆପଣମାନେ ସେପରି କରିବେ କି ପରମେଶ୍ୱରଙ୍କ ଚରଣ ତଳେ ଆପଣ ଆପଣଙ୍କ ଜ୍ଞାନକୁ ଅବନତ କରି ନିଜର ବାଇବଲକୁ ସଙ୍ଗରେ ରଖି ପୁଣି ଈଶ୍ୱରଙ୍କୁ ଏହା ଆପଣଙ୍କ ପ୍ରତି ବ୍ୟାଖ୍ୟା କରିବାକୁ ନିବେଦନ କରି ଏହା ପ୍ରତି ଯଥେଷ୍ଟ ବିଚାରକୁ ପ୍ରକାଶ କରିବା ନିମନ୍ତେ ଅନୁଗ୍ରହ ଭିକ୍ଷା କରିବେ କି? ଆପଣମାନେ ତାହାକୁ ସେପରି କରିବେ କି? ଆପଣମାନେ ସେପରି କରିବେ କି? ଆପଣମାନେ ନ୍ୟାୟର ପକ୍ଷବାଦୀ ହୋଇ ଏହାକୁ ଆଦି ପୁସ୍ତକରୁ ନେଇ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ସମ୍ବନ୍ଧ ସ୍ଥାପନ କରାଇବାକୁ ଯତ୍ନ କରିବେ କି? ତତ୍ପରେ ସର୍ପର ବଂଶ, ତାହା ତ ଏକ ସଂଘର୍ଷ ସୂତ୍ରପାତର ବିଷୟ ହୋଇ ପରିଚିତ ହୋଇଛି। ଅଧିକାଂଶ ବ୍ୟକ୍ତି ଏହାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ଆଦି ପୁସ୍ତକରେ ଆପଣମାନେ ଯଦି ପାଠ କରିବେ ତେବେ ବାଇବଲ ଯେ ସର୍ପର ଏକ ବଂଶ ଥିଲା ସେ କଥାକୁ କହିଅଛି। ପୁଣି ଆମ୍ଭେ ନାରୀର ବଂଶ ଆଉ ସର୍ପର ବଂଶ ମଧ୍ୟରେ ବୈରୀଭାବ ଉତ୍ପନ୍ନ କରିବୁ, ତେଣୁ ସର୍ପର ଏକ ବଂଶ ଥିଲା, ପୁଣି ସର୍ପର ବଂଶ ଏହା ଯଦି ଆତ୍ମିକ ଭାବର ବିଷୟ ଥିଲା ତେବେ ତ ଯୀଶୁ ଜଣେ ସାଧାରଣ ମଣିଷ ନଥିଲେ, ତେଣୁ ନାରୀର ବଂଶରେ ସୁଦ୍ଧା ଆତ୍ମିକ ବିଷୟ ଥିଲା, ଉଭୟଙ୍କର ବଂଶ ଥିଲା, ତେଣୁ ଅଦ୍ୟାବଧି ଉଭୟଙ୍କ ମଧ୍ୟରେ ବୈରୀଭାବ ରହିଛି। ସୁତରାଂ ସର୍ପର ଏକ ବଂଶ ଥିଲା। ଆଉ ଆପଣମାନେ ନିଜର ବାଇବଲକୁ ଯଦି ନିଅନ୍ତି ପୁଣି ବସି ପଡନ୍ତି, ତତ୍ପରେ ଈଶ୍ୱରଙ୍କ ସମ୍ମୁଖ ଯଦି ପ୍ରକୃତରେ ଭକ୍ତିଭାବ ବହନ୍ତି ତେବେ ଈଶ୍ୱର ଯେ ଆପଣମାନଙ୍କ ନିକଟରେ ଏହାକୁ ପ୍ରକଟ କରିଦେବେ ତାହା ମୁଁ ବିଶ୍ୱାସ କରେ। ଆଉ ଆପଣମାନେ ଏହାକୁ ଯଦି ବିଶ୍ୱାସ ନ କରନ୍ତି ତେବେ ଯେକୌଣସି ସମୟରେ ମୁଁ ଉପଲବ୍ଧ ଅଟେ, ଚିଠି ପତ୍ର ମାଧ୍ୟମରେ କିମ୍ବା ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ କିମ୍ବା ଅନ୍ୟ ଯେକୌଣସି ଉପାୟ ମାଧ୍ୟମରେ ଆପଣମାନଙ୍କୁ ସାହାଯ୍ୟ କରିବାକୁ ମୁଁ ଯତ୍କିଞ୍ଚିତ ଚେଷ୍ଟା କରିବି। ଆପଣମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ମୁଁ ସବୁକିଛି ଉଦ୍ୟମକୁ କରିପାରିବି। ଅବଶ୍ୟ ଆମେମାନେ ଏହାକୁ ହୃଦବୋଧ କରୁ ଯେ ତାହା ଜଣେ ମନୁଷ୍ୟକୁ ଆଦୌ ଉଦ୍ଧାର କରେ ନାହିଁ, କିମ୍ବା ଏହା ଜଣେ ବ୍ୟକ୍ତିଙ୍କୁ କୌଣସି ପ୍ରକାରେ ଦଣ୍ଡିତ କରେ ନାହିଁ। ମାତ୍ର ଲୋକମାନଙ୍କ ବୋଧଗମ୍ୟ କରାଇବାକୁ ଆମମାନେ କଠୋର ପରିଶ୍ରମ କରି ଯେଉଁ ବିଷୟକୁ ସୁସ୍ପଷ୍ଟ କରିବାକୁ ଚେଷ୍ଟା କରୁଅଛୁ ତାହା ଉପରେ ଏହା କେବଳ ଆଲୋକ ପ୍ରଦାନ କରେ। ବୁଝନ୍ତି ତ, ଏହା କେବଳ ଆଲୋକକୁ ପ୍ରକାଶିତ କରେ। ପୁଣି ଏହି ଦୃଷ୍ଟିଗତ ହେଉଥିବା ଜନସମାଗମ ପ୍ରତି ମୁଁ କହିଥିଲି ଯେ ଏହା କେବଳ ଟେପ୍ ଗୁଡାକ ନିମନ୍ତେ ଅଟେ। ଆପଣମାନେ ବୁଝନ୍ତୁ, ଯେହେତୁ ଏହି ଟେପ୍ ଗୁଡାକ ପ୍ରତ୍ୟେକ ସ୍ଥାନକୁ ପ୍ରେରିତ ହୁଏ। ବର୍ତ୍ତମାନ ଏହି ବାକ୍ୟର ଲେଖକଙ୍କ ନିକଟରେ ଉପସ୍ଥିତ ହେବା ପୂର୍ବେ ଆସନ୍ତୁ କିଛି ସମୟ ପାଇଁ ନିଜ ନିଜର ମସ୍ତକକୁ ଅବନତ କରିବା। ଏହି ଜନସମାଗମ ମଧ୍ୟରେ ଆଜି ସକାଳେ ଉପସ୍ଥିତ ଥିବା କେତେ ଜଣ ବ୍ୟକ୍ତି ପ୍ରକୃତରେ ଆବଶ୍ୟକ ମନେ କରୁଛନ୍ତି? ତେବେ କେବଳ ଏତିକି କହନ୍ତୁ, ହେ ପ୍ରଭୁ, ମୁଁ ଜଣେ ଆବଶ୍ୟକ କରୁଥିବା ବ୍ୟକ୍ତି ଅଟେ, ମୋ ପ୍ରତି କୃପାମୟ ହେବେ କି? ପ୍ରଭୁ ଆଶୀର୍ବାଦ କରନ୍ତୁ। ପୁଣି ସେ ସମସ୍ତେ ଯେଉଁମାନେ ଏହି ଟେପ୍ ଗୁଡାକ ଶୁଣିବେ, ଏହାକୁ ଆପଣମାନେ ଯେତେବେଳେ ଶୁଣିବେ, ପରମେଶ୍ୱର ଆପଣମାନଙ୍କ ଅନୁରୋଧକୁ ମଞ୍ଜୁରୀ କରିବା ହେଉନ୍ତୁ। ହେ ଆମମାନଙ୍କର ସ୍ୱର୍ଗବାସୀ ପିତା, ଆମମାନେ ଏକ ଧନ୍ୟବାଦୀ ପ୍ରଜା ଅଟୁ, ତଥାପି ଅଯୋଗ୍ୟ ସନ୍ତାନଗଣ ଅଟୁ। ଏହା ସତ୍ତ୍ୱେ ଆଜିର ପ୍ରାତଃକାଳରେ ଆମେମାନେ ଆପଣଙ୍କ ଅନୁଗ୍ରହର ସିଂହାସନ ନିକଟକୁ ଆସୁଅଛୁ, ଯେହେତୁ ଆସିବା ନିମନ୍ତେ ଆମେମାନେ ନିମନ୍ତ୍ରିତ ହୋଇଅଛୁ। ଯୀଶୁ ଏପରି କହିଥିଲେ, ତୁମେମାନେ ମୋ ନାମରେ ପିତାଙ୍କୁ ଯାହା କିଛି ପ୍ରାର୍ଥନା କରି ମାଗିବ, ମୁଁ ତାହା ତୁମମାନଙ୍କୁ ପ୍ରଦାନ କରିବି। ପୁଣି ତାହା ଯେ ନିରାଟ ସତ୍ୟ କଥା ଅଟେ, ଏହା ଆମମାନଙ୍କୁ ଜଣା। ତତ୍ପରେ ଏହି ଜନସମାଗମ ମଧ୍ୟରେ ପୁଣି ବାହାରେ ଦେଶର ବିଭିନ୍ନ ସ୍ଥାନରେ ଯେକୌଣସି ସ୍ଥାନକୁ ଏହି ଟେପ୍ ଗୁଡାକ ପ୍ରେରିତ ହେବ, ହୋଇପାରେ ସେହି ସ୍ଥାନମାନଙ୍କରେ ଥିବା ଶତ ଶତ ଆଉ ସହସ୍ରାଧିକ ନୂତନ ଜନ୍ମ ଲାଭ କରିଥିବା ଖ୍ରୀଷ୍ଟିଆନଗଣ ଏଗୁଡାକୁ ଶୁଣିପାରନ୍ତି। ପୁଣି ହେ ପିତା, ଆମମାନେ ଏ କଥାକୁ ଜାଣୁ ଯେ ଆମମାନେ ଯେତେବେଳେ ପୁନର୍ଜନ୍ମ ହୋଇଥିବା ବ୍ୟକ୍ତିଗଣ ଅଟୁ, ସେତେବେଳେ ଆମମାନଙ୍କ ଆତ୍ମା ଉର୍ଦ୍ଧ୍ୱରୁ ଜନ୍ମଗ୍ରହଣ କରିଥାଏ। ଏହା ତ ଈଶ୍ୱରଙ୍କ ଆତ୍ମା, ପବିତ୍ର ଆତ୍ମା ହିଁ ଅଟନ୍ତି, ଯିଏ ଆମମାନଙ୍କ ଉପରେ ଅଧିଷ୍ଠିତ ଥାନ୍ତି। ତତ୍ପରେ ଆମେମାନେ ଏପରି ହୃଦୟଙ୍ଗମ କରିଥାଉ ଯେ ସେହି ପବିତ୍ର ଆତ୍ମା ସବୁଠାରୁ ଶକ୍ତିଶାଳୀ ଅଟନ୍ତି। ପୁଣି ଯେ ସକଳ କାର୍ଯ୍ୟକୁ ଆମମାନେ କରିବାକୁ ଚାହିଁଥାଉ, ସେହି ସବୁ କର୍ମକୁ ସମ୍ପନ୍ନ କରିବାକୁ ସକ୍ଷମ ହୋଇପାରନ୍ତି। ତେଣୁ ହେ ସ୍ୱର୍ଗବାସୀ ପିତା, ଆମମାନେ ଏପରି ପ୍ରାର୍ଥନା କରୁ ଯେ ସେହି ଆତ୍ମା ପ୍ରତି ଆମମାନଙ୍କ ବିଶ୍ୱାସକୁ ଜାଗ୍ରତ କରନ୍ତୁ, ଯେପରିକି ଆଜିର ପ୍ରାତଃକାଳରେ ଏହା ଆମମାନଙ୍କ ବିଶ୍ୱାସକୁ ସୁରକ୍ଷାଦାନ କରିପାରନ୍ତି। ପୁଣି ଏହି ସବୁ ନିବେଦନ ପୁଣି ଇଚ୍ଛାକୁ ଈଶ୍ୱରଙ୍କ ରାଜ୍ୟର ଗୌରବ କାରଣେ ସୁରକ୍ଷା ପ୍ରଦାନ କରିପାରନ୍ତି। ଆଉ ତଦ୍ୱାରା ଆମେମାନେ ଯେପରି ନିଜ ନିଜର ସକଳ ଅସୁସ୍ଥତାରୁ ପୁଣି କଷ୍ଟରୁ ସୁସ୍ଥତା ଲାଭ କରିପାରୁ, ଆଉ ଆମମାନଙ୍କ ଅନ୍ତରରେ ଥିବା ସକଳ ଉଦ୍ଦେଶ୍ୟ ସହିତ ଆମେମାନେ ଆପଣା ଈଶ୍ୱରଙ୍କ ସେବା କରିପାରୁ। ଆମ୍ଭମାନଙ୍କ ବୁଝିପାରୁଥିବା କର୍ଣ୍ଣଗୁଡାକୁ ଆଜି ଖୋଲି ପକାନ୍ତୁ। ପୁଣି ଏହି ସର୍ବଶ୍ରେଷ୍ଠ ପ୍ରଶ୍ନକୁ ସୁସ୍ପଷ୍ଟ ରୂପେ ପରିଚିତ କରାଇବାକୁ ମୁଁ ଯେତେବେଳେ ଉଦ୍ୟମ କରେ, ପୁଣି ଲୋକମାନଙ୍କ ବିଚାର ବିବେକ ମଧ୍ୟରେ ଏହାକୁ ଯେତେବେଳେ ପରିଚିତ କରାଏ, ହେ ପ୍ରଭୁ, ତାହାକୁ ମୁଁ ଏତେବେଳେ ଲିଖିତ ଆକାରରେ ଏଠାରେ ସଞ୍ଚିତ କରି ରଖିଅଛି, ଏଠାରେ କାଗଜ ଉପରେ, କଳାପଟା ଉପରେ, ପୁଣି ଚାର୍ଟ ଉପରେ ଅଙ୍କିତ କରି ରଖିଅଛି। ତଥାପି ଏହାକୁ ବ୍ୟାଖ୍ୟା କରି କହିବାକୁ ସେ ସବୁ ଯଥେଷ୍ଟ ନୁହେଁ। ପୁଣି ସେହି ସର୍ବଶ୍ରେଷ୍ଠ କର୍ତ୍ତା ଯିଏକି ଏହି ଧର୍ମଶାସ୍ତ୍ରକୁ ଲେଖିଅଛନ୍ତି, ଆମ୍ଭେମାନେ ଆପଣଙ୍କୁ ନିବେଦନ କରି ଡାକୁଛୁ, ଯିଏକି ଏହାକୁ ପ୍ରେରଣାଦାୟୀ କରିଛନ୍ତି, ପୁଣି ଯିଏକି ଏହାକୁ ଦାନିଏ ଭାବବାଦୀଙ୍କୁ ଦାନ କରିଥିଲେ, ତାହାଙ୍କଠାରେ ନିବେଦନ କରୁଅଛୁ। ଆଉ ଆଜି ସକାଳେ ଆପଣ ଯେ ପ୍ରେରଣାଟିକୁ ପ୍ରେରିତ କରିବେ, ପୁଣି ଏହି ଯୁଗାନ୍ତ ସମୟ ପର୍ଯ୍ୟନ୍ତ ତାହା ଯେ ମୁଦ୍ରାଙ୍କିତ ହୋଇ ରହିଥିବ, ସେ କଥାକୁ ସେ ଯେପରି କହିଥିଲେ, ତଦନୁସାରେ ଆପଣ ଯେ ଏହାକୁ ସମ୍ପାଦିତ କରିବେ, ଏଥିପାଇଁ ଆମମାନେ ପ୍ରାର୍ଥନା କରୁଅଛୁ, ଯେପରିକି ଆପଣ ଆମମାନଙ୍କର ବୁଝିବାର ଜ୍ଞାନଟିକୁ ଉନ୍ମୋଚନ କରିବେ, ଆଉ ଆମମାନଙ୍କ ହୃଦୟ ମଧ୍ୟରେ ବିଶ୍ୱାସର ଏପରି କୋମଳ ଅନ୍ତକରଣ ଉତ୍ପନ୍ନ ହେଉ, ଯେପରିକି ତାହା ବାକ୍ୟଙ୍କୁ ପୁଣି ଜୀବନଙ୍କୁ ଉତ୍ପନ୍ନ କରିପାରେ, ପୁଣି ଆମମାନଙ୍କ ସମସ୍ତଙ୍କ ଜୀବନରେ ଧାର୍ମିକତାର ବୃକ୍ଷ ଗୁଡାକୁ ଉତ୍ପନ୍ନ କରିପାରେ, ଆଉ ଯାହାକୁ ସମ୍ପନ୍ନ କରିବାକୁ ଏହା ଆଗ୍ରହ କରନ୍ତି ତାହାକୁ ଉତ୍ପନ୍ନ କରିପାରେ। ପରମେଶ୍ୱରଙ୍କଠାରେ ଥିବା ଆମମାନଙ୍କ ଭରସାଟି ଆଜି ସକାଳେ ତାହାକୁ ଆମମାନଙ୍କ ନିମନ୍ତେ ସୁରକ୍ଷା ଦାନ କରନ୍ତୁ, କାରଣ ଆମମାନେ ବିନମ୍ରତାର ସହିତ ଅପେକ୍ଷାରତ ଥାଉ। ପୁଣି ଯୀଶୁଖ୍ରୀଷ୍ଟଙ୍କ ନାମରେ ଆପଣମାନଙ୍କୁ ଆପଣଙ୍କ ନିକଟରେ ଉତ୍ସର୍ଗୀକୃତ କରୁ, ଆମେନ୍। ଆଜି ସକାଳେ ଆପଣମାନଙ୍କ ସମ୍ମୁଖରେ ପରମେଶ୍ୱରଙ୍କ ଚିରସ୍ଥାୟୀ ବଚନର ପୃଷ୍ଠା ଗୁଡିକୁ ଓଲଟାଇବା ପାଇଁ ପାଇଥିବା ଏହି ସୁଯୋଗର ଅବସର ଆଉ ସୁଯୋଗ ପାଇଥିବା କାରଣରୁ ଆମମାନେ ଅତ୍ୟନ୍ତ କୃତଜ୍ଞ ଅଟୁ। ଆଉ ଏହାକୁ ବ୍ୟାଖ୍ୟା କରି ପ୍ରଚାର କରିବାକୁ ମୁଁ ସ୍ୱୟଂରୁ ଯେଉଁ ସଂକଳ୍ପକୁ ଗ୍ରହଣ କରିଅଛି ତାହାର ଉଦ୍ଦେଶ୍ୟଟି ଏପରି ଯେ ଆମେମାନେ ପ୍ରକାଶିତ ବାକ୍ୟର ସମସ୍ତ ଅଧ୍ୟାୟ ମଧ୍ୟ ଦେଇ ଅଗ୍ରସର କରିସାରିଛୁ ଆଉ ସପ୍ତ ମଣ୍ଡଳୀର ଯୁଗକୁ ଏଇ ମାତ୍ର ଶେଷ କରିଛୁ। ତତ୍ପରେ ପ୍ରକାଶିତ ବାକ୍ୟ ପୁସ୍ତକର ତୃତୀୟ ଅଧ୍ୟାୟରେ ମଣ୍ଡଳୀଟି ପୃଥିବୀ ପୃଷ୍ଠରୁ ଉର୍ଦ୍ଧ୍ୱନୀତ ହୋଇ ମହିମାରେ ଅବସ୍ଥିତ ହୋଇସାରିଥିଲା। ମୋର ସର୍ବାନ୍ତକରଣ ସହିତ ମୁଁ ଚେଷ୍ଟା କରୁଅଛି ଏହି ବିଷୟଟିକୁ ଲୋକମାନଙ୍କ ନିକଟରେ ସୁସ୍ପଷ୍ଟ କରିବାରେ ପ୍ରୟାସ କରୁଅଛି। ଅର୍ଥାତ୍ ପ୍ରକାଶିତ ବାକ୍ୟର ପୁସ୍ତକରେ ସେହି ଘଟଣା ଗୁଡାକ ବିଷୟରେ ଯେହେତୁ ଲିଖିତ ହୋଇ ରହିଅଛି ସେହି ସେଥିରୁ କୌଣସି ବିଶେଷ ଘଟଣାକୁ ସେମାନେ ପ୍ରତ୍ୟାଶା କରି ରହିଅଛନ୍ତି ସେତେବେଳେ ଏହା କୌଣସି ପ୍ରକାରେ ମଣ୍ଡଳୀ ଯୁଗର ସହିତ ସମ୍ବନ୍ଧିତ ହୋଇ ରହିନଥିଲା। ତେବେ ତ ଆମେମାନେ ଯେ ଯୁଗାନ୍ତର ନିକଟବର୍ତ୍ତୀ ତାହା ଆପଣମାନେ ବୁଝନ୍ତି। ଏଇ କିଛି ଦିନ ରାତ୍ରି ପୂର୍ବେ ବିଲି ମୋର ପୁତ୍ର କିମ୍ବା ମୋର ବହୁ ରାତି ଅଧରେ ମୋତେ ଡାକିଥିଲେ ପୁଣି କହିଥିଲା ହ୍ୟାଣ୍ଡି ହେରମାନ ନାମକ ଜଣେ ବ୍ୟକ୍ତି ଯିଏକି ମୋର ପୁତ୍ର ଅଟେ ସେ ଚିକିତ୍ସାଳୟରେ ମୃତ ପଡ଼ିଅଛି। ତାକୁ ସାକ୍ଷାତ କରିବାକୁ ମୁଁ ସେଠାକୁ ଯାଇଥିଲି। ସେମାନେ ତାକୁ ଏତେ ମାତ୍ରାରେ ନିଶାସକ୍ତ କରି ପକାଇଥିଲେ ଯେ ସେ ଶୋଇପଡ଼ିଥିଲା। ପୁଣି ତା ସହିତ ମୁଁ କଥାବାର୍ତ୍ତା କରି ନ ପାରି ଫେରି ଆସିଥିଲି। ପରଦିନର ସକାଳ ବେଳା ତାହାକୁ ଭେଟିବାକୁ ସକ୍ଷମ ହେବା ପର୍ଯ୍ୟନ୍ତ ତାକୁ ବଞ୍ଚାଇ ରଖିବାକୁ ମୁଁ ଈଶ୍ୱରଙ୍କଠାରେ ପ୍ରାର୍ଥନା କଲି। ଆଣ୍ଡି ସେ ଜଣେ ସୁପୁରୁଷ ଥିଲା, ତଥାପି ସେ ଜଣେ ସାଧାରଣ ଖ୍ରୀଷ୍ଟିଆନ ପରି ଆଦୌ ନଥିଲା। ସେ ମାମୁତ ନଥିଲା, ମାତ୍ର ସେ ଭଣଜା ଥିଲା। ସେ ମୋର ଭାଣିଜୀକି ବିବାହ କରିଥିଲା। ତତ୍ପରେ ଭଣଜା ବହୁ ଏଠି ମୋତେ ଯେତେବେଳେ କହିଥିଲେ ସେ ସେଠାରେ ଠିଆ ହୋଇଥିବା ଅବସରରେ ମୋତେ କହିଥିଲେ ବିଲି ତାଙ୍କ ଜୀବନର ଏଇ ଅଶୀ ବର୍ଷ ତମାମ ସେ ଈଶ୍ୱରଙ୍କ ସେବା ଆଦୌ କରିନଥିଲେ। ତଥାପି କହିଥିଲେ କିଛି ସପ୍ତାହ ପୂର୍ବେ ସେ ଘରେ ବସିଥିଲେ। ସେ ତ ଅଶୀ ବର୍ଷ ବୟସ ଥିଲେ, ପୁଣି ଏହା ନିଶ୍ଚିତ ଯେ ସେ କୌଣସି କାର୍ଯ୍ୟକ୍ରମ କରିପାରୁନଥିଲେ। ତଥାପି ସେପରି କହିଥିଲେ, ସେ ତାଙ୍କ ପାଖକୁ ଡାକିଥିଲେ ଆଉ କହିଥିଲେ ଏଡି କଣ ସେ କଥାଟି ତୁମକୁ ଜଣାଛି, କିଛି କ୍ଷଣ ପୂର୍ବେ ଏହି ସ୍ଥାନରେ ମୋ ପାଖକୁ ଖ୍ରୀଷ୍ଟ ଆସିଥିଲେ। ସେ ତାଙ୍କ ଆଡ଼କୁ ଅନାଇଥିଲେ ଆଉ ପଚାରିଥିଲେ ଆଣ୍ଡି ତୁମର କଣ ହୋଇଛି। ସେ କହିଥିଲେ କିଛି ହୋଇନି, ସେ ଏଠାରେ ମୋ ପାଖରେ ଠିଆ ହୋଇଥିଲେ। ପୁଣି ସେ ମୋତେ କିଛି କହିଥିଲେ, ସେ ପଚାରିଥିଲେ ତେବେ ସେ କଣ କହିଥିଲେ। ତୁମେ ବିଚାର କରିବା ଠାରୁ ତାହା ନିକଟବର୍ତ୍ତୀ। ଏହାର କିଛି ସପ୍ତାହ ଉତ୍ତରେ ଦୁଇ କିମ୍ବା ତିନି ସପ୍ତାହ ପରେ ସେ ହୃଦ ଆଘାତ ପାଇଥିଲେ। ପୁଣି ମୃତ ପାଇ ଅବସ୍ଥାରେ ପକ୍ଷାଘାତରେ ଆକ୍ରାନ୍ତ ଥାଇ ଚିକିତ୍ସାଳୟରେ ସେଜ ଉପରେ ପଡି ରହିଥିଲେ। ମୁଁ କହିଥିଲି ମାଇ ଆଣ୍ଡି ମୋତେ ଅଥବା ଅନ୍ୟ କେହି ସେବକଙ୍କୁ ଆପଣ ଯେ ନ ଡକାଇଲେ ତେଣୁ ଆପଣଙ୍କୁ ଲଜ୍ଜା ଲାଗିବା କଥା। ପୁଣି ଯେଉଁଭଳି ମଧ୍ୟରେ ବର୍ତ୍ତମାନ ସେ ଚାଲୁଅଛନ୍ତି ହୃଦରୋଗର ଏପରି ଅବସ୍ଥାରେ ତାଙ୍କୁ ଆଶ୍ୱାସନା ଦେବାକୁ ସୁଯୋଗ ମିଳିଥାନ୍ତା। ପରବର୍ତ୍ତୀ ଦିନର ସକାଳ ବେଳା ମୁଁ ପ୍ରଭୁଙ୍କୁ ପ୍ରାର୍ଥନା କଲି, ଯେତେବେଳେ କି ମୁଁ ସେ କଥା କହିପାରୁନଥିଲେ ତେଣୁ ମୁଁ ତାଙ୍କୁ କେବଳ ପଚାରିଲି ଅଙ୍କଲ ଆଣ୍ଡି ଆପଣ ମୋ କଥାକୁ ଶୁଣିପାରନ୍ତି କି। ପୁଣି ସେ ନିଜର ମୁଣ୍ଡ ଟିକେ ହଲଚଲ କରି ପାରିଲେ ଆଉ ନିଜର ମୁହଁ ଟିକେ ହଲାଇଲେ। ମୁଁ ତାଙ୍କ ପାଇଁ ପ୍ରାର୍ଥନା କଲି, ଈଶ୍ୱରଙ୍କଠାରେ ତାଙ୍କର ସକଳ ପାପକୁ ସ୍ୱୀକାର କରିବାକୁ ପ୍ରେରିତ କଲି। ମୁଁ ତାଙ୍କୁ ବାପ୍ତିଜ କରିବାକୁ ଚାହିଁଲି ଆଉ ଆଣ୍ଡି ଇଆଡ଼ି ସୁଦ୍ଧା ବାପ୍ତିଜିତ ହେବାକୁ ଆଗ୍ରହ କଲେ। ତତ୍ପରେ ହଲ୍ ମଧ୍ୟକୁ ମୁଁ ଚାଲିଗଲି, ଯିଏକି ଏହି ସ୍ଥାନରେ ପଡ଼ୋଶୀ ହୋଇ ବାସ କରୁଥିବା ଜଣେ ଯୁବତୀ ଥିଲେ, ଯାହାଙ୍କୁ ସେମାନେ ପାଗଲଖାନାର ଚିକିତ୍ସାଳୟକୁ ନେଇଯିବାକୁ ମସୁଦା କରୁଥିଲେ। ପରମେଶ୍ୱର ତାଙ୍କ ପ୍ରତି ବଡ ଆଶ୍ଚର୍ଯ୍ୟଜନକ କର୍ମ କଲେ ଆଉ ସେ ଘରକୁ ଫେରି ଆସିଲେ। ରାସ୍ତା ଉପରେ ମୁଁ ଜନୈକା କୃଷ୍ଣକାୟା ନାରୀଙ୍କୁ ଭେଟିଲି ଆଉ ସେ କହିଲେ ଆପଣ ଭାଇ ବ୍ରହ୍ମା ମହାଶୟ ନୁହନ୍ତି ତ? ମୁଁ କହିଲି ମୁଁ ସେହି ଜଣକ ଅଟେ। ସେ ପଚାରିଥିଲେ ଆପଣ ମୋତେ ଚିହ୍ନି ପାରୁଛନ୍ତି କି? ମୁଁ ଶ୍ରୀମତୀ ଡ୍ରାଏ ଅଟେ। ଆଉ ମୁଁ କହିଥିଲି ହଁ ମୁଁ ଚିହ୍ନୁଛି ବୋଲି ବିଶ୍ୱାସ କରେ ପେଟି ଡ୍ରାଏ ତଥା ଅନ୍ୟମାନେ। ମୁଁ କହିଥିଲି ହଁ ଆପଣଙ୍କୁ ମୁଁ ମନେ ପକାଏ। ସେ କୋଠରୀ ମଧ୍ୟକୁ ଚାହିଁ ଦେଖିଲେ, ପୁଣି ଆମେ ଯେତେବେଳେ ସେପରି କରିଥିଲୁ ସେଠାରେ ସେପରି କଥାକୁ କାହିଁକି କହିଲେ, ସେଥିପାଇଁ ମୁଁ ବିସ୍ମିତ ହେଲି। ଆଉ ସେଠାରେ ଅଙ୍କଲ ଇଆଡ଼ି ବିଛଣାରୁ ଉଠି ବସି ସାରିଥିଲେ, ପୁଣି ସେଠାରେ ବସି ରହିଥିଲେ। ପୁଣି କେହି ଜଣେ ସୁସ୍ଥ ବ୍ୟକ୍ତି ପରି ସେ ନିଜର ହାତ ଦ୍ୱୟକୁ ପୁଣି ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଗୁଡାକୁ ହଲଚଲ କରୁଥିଲେ, ଜିନିଷ ଗୁଡାକୁ ନେବାକୁ ଚେଷ୍ଟା କରୁଥିଲେ, ବିଛଣା ଉପରେ ରଖାଯାଇଥିବା ଜିନିଷ ଗୁଡାକୁ ହଟାଇବାକୁ ଚେଷ୍ଟା କରୁଥିଲେ ଯେପରିକି ସେ ତହିଁରୁ ବାହାରି ଆସିପାରନ୍ତି ଓ ଚାଲି ଯାଇପାରନ୍ତି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ସେମାନେ ବାପ୍ତିସ୍ତ ହେବାକୁ ଆସୁଅଛନ୍ତି, ସେ ଆଉ ତାଙ୍କ ପତ୍ନୀ ଉଭୟ ଆସୁଅଛନ୍ତି। ଆଉ ଯେଉଁ କାରଣବଶତଃ ମୁଁ ତାହାକୁ କହିଲି ତାହାର ଉଦ୍ଦେଶ୍ୟ ହିଁ ତାହା ଆପଣମାନେ ବିଚାର କରୁଥିବାରୁ ତାହା ଅଧିକ ନିକଟବର୍ତ୍ତୀ ଅଟେ। ପୁଣି ମୁଁ ଏପରି ବିଚାର କରେ ଯେ ଦାନିଏଲଙ୍କର 70 ସପ୍ତାହର ବିଷୟଟି ଏହା ଆମମାନଙ୍କ ବୁଝିବାର କ୍ଷମତାକୁ ସମ୍ପ୍ରସାରିତ କରିଦେବ। ଆମ୍ଭମାନଙ୍କର ଅଧିକାଂଶ ପେଣ୍ଟିକୋଷ୍ଟାଲ ଭାତୃଗଣ ଏପରି ଅଛନ୍ତି ଯେଉଁମାନଙ୍କ ବିଷୟରେ ମୁଁ କିଛି ସମୟ ପୂର୍ବେ ଟେପ୍ରେ କହିସାରିଛି। ମୋହର ଭାତୃଗଣ, ଯଦି ଆପଣମାନେ ଧ୍ୟାନର ସହିତ ଶୁଣିବାକୁ ଚାହିଁବେ ତେବେ ଶୁଣନ୍ତୁ, ଆପଣମାନେ ବୁଝିଯିବେ ଯେ ସେହି ମହାନ ପୁଣି ଶକ୍ତିଶାଳୀ ଘଟଣାଟି ସମ୍ପୂର୍ଣ୍ଣ ରୂପେ ଘଟିସାରିଛି।
ମୋହର ଭାତୃଗଣ, ଯଦି ଆପଣମାନେ ଧ୍ୟାନର ସହିତ ଶୁଣିବାକୁ ଚାହିଁବେ ତେବେ ଶୁଣନ୍ତୁ, ଆପଣମାନେ ବୁଝିଯିବେ ଯେ ସେହି ମହାନ ପୁଣି ଶକ୍ତିଶାଳୀ ଘଟଣାଟି ସମ୍ପୂର୍ଣ୍ଣ ରୂପେ ଘଟିସାରିଛି।
ଯୀଶୁ ତ ପ୍ରତ୍ୟାଗମନ କରିବାକୁ ପ୍ରସ୍ତୁତ ଅଟନ୍ତି। ପ୍ରକାଶିତ ବାକ୍ୟର ତୃତୀୟ ଅଧ୍ୟାୟରେ ମଣ୍ଡଳୀଟି ଚାଲିଯାଏ। କୌଣସି ବିଷୟର ସମ୍ବନ୍ଧରେ ସେଠାରେ କିଛି କୁହାଯାଇନଥିଲା, କେବଳ ଶେଷ ବାର୍ତ୍ତାବହ ଯିଏ ଥିଲେ ତାଙ୍କ ବିଷୟରେ କିଛିଟା କୁହାଯାଇଥିଲା। ତତ୍ପରେ 19 ଅଧ୍ୟାୟରେ କନ୍ୟା ସହିତ ପୁନର୍ବାର ଫେରିଆସିବା ପର୍ଯ୍ୟନ୍ତ ଆମେମାନେ ଜିହୁଦୀଗଣଙ୍କ ଉପରେ ବିଚାର ବିମର୍ଶ କରିଥିଲୁ। ଯେହେତୁ 6 ଅଧ୍ୟାୟରୁ ନେଇ 19 ଅଧ୍ୟାୟ ପର୍ଯ୍ୟନ୍ତ ସବୁ ଅଂଶ କେବଳ ଜିହୁଦୀମାନଙ୍କ ଉପରେ ନିର୍ଭରଶୀଳ ଅଟେ, ତାହା ହିଁ ସେହି ସ୍ଥାନ ଅଟେ ଯେଉଁ ସ୍ଥାନରେ ଏଠାରେ ଆମମାନଙ୍କ ଅତି ପ୍ରିୟ ଭାଇ ଉସ୍ ମହାଶୟଙ୍କୁ ସେହି ମୋହର ଗୁଡାକର ସମୟରେ ବୁଝାଇବାକୁ କହିଥିଲି, ଯିଏକି ପୂର୍ବେ ଜିହୋବା ୱିଟନେସର ପଥ ଧରିଥିଲେ। ସେ ଆଉ ତାଙ୍କ ସମୁଦାୟ ପରିବାର ଆଜି ସକାଳେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ତାହା ସେହି ବିଷୟ ଥିଲା ଯେ ସେହି 144,000 ସମୁଦାୟଟି ସେମାନେ ବିଜାତୀୟମାନେ ନଥିଲେ, ଆଉ ବିଜାତୀୟମାନଙ୍କ ସହିତ ଏହାର କୌଣସି ପ୍ରକାର ସମ୍ପର୍କ ରହିନଥିଲା, ଯେହେତୁ ସେମାନେ ତ ଜିହୁଦୀଗଣ ଅଟନ୍ତି, ବୁଝନ୍ତି ତ। ତତ୍ପରେ ଆଜି ଏହି ଜଗତରେ ଖ୍ରୀଷ୍ଟଙ୍କର ଅଲୌକିକ ଶରୀରର ଉପସ୍ଥିତି ବିଷୟକ ଦଳର ଅଂଶ ନଥିଲା, କାରଣ କନ୍ୟା ସେ ତ ସେହି ଗୌରବଯୁକ୍ତ ଶରୀର ଅଟେ। ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେମାନେ ସେହି ଅଲୌକିକ ପୁଣି ତେଜମୟ ଶରୀରରେ ବାପ୍ତିତ ହୋଇଛୁ। ତତ୍ପରେ ଏହି ଦାନିଏଲଙ୍କ ପୁସ୍ତକ ବିଷୟରେ ଆମେ ଯେପରି ଜାଣୁ, ଯେଉଁ ପୁସ୍ତକରୁ ଆମେ ପାଠ କରି ଚାଲିଛୁ, ଆମେମାନେ ଏହାକୁ ପୁନଃ ପଢିବୁ, ଯେହେତୁ ଏହା ତ ପରମେଶ୍ୱରଙ୍କ ବଚନ ଅଟେ। ଦାନିଏଲ 9 ଅଧ୍ୟାୟର 24 ପଦରୁ ତାହା ଆରମ୍ଭ ଅଟେ। ତୁମ୍ଭର ଲୋକଙ୍କର ଓ ତୁମ୍ଭ ପବିତ୍ରଙ୍କ ନିମନ୍ତେ 70 ସପ୍ତାହ ନିର୍ମିତ ହୋଇଅଛି, ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ, ଆଉ ଅଧର୍ମର ପ୍ରାୟଶ୍ଚିତ କରିବାକୁ, ଆଉ ଅନନ୍ତକାଳ ସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟତ ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ପବିତ୍ରତମଙ୍କୁ ଅଭିଷିକ୍ତ କରିବାକୁ 70 ସପ୍ତାହ ନିର୍ମିତ ହୋଇଅଛି। ତତ୍ପରେ 25 ପଦଟି, ଏଥିପାଇଁ ତୁମେ ଜ୍ଞାତ ହୁଅ ଓ ବୁଝ ଯେ, ଆଉ ତାହା ହିଁ ତ ସେହି ବିଷୟଟି ଅଟେ ଯାହା ଉପରେ ଆମେ ବିଚାର ବିମର୍ଶ କରିଥିଲୁ। ତତ୍ପରେ ଗତ ସପ୍ତାହ ରାତ୍ରି କାଳରେ ଆମେ ପବିତ୍ରତମଙ୍କୁ ଅଭିଷିକ୍ତ କରିବାକୁ ତାହାରି ଉପରେ ବିଚାର ବିମର୍ଶ କରି ସେହି ଜାଗାରେ ପ୍ରସାରଟିକୁ ବନ୍ଦ କରିଥିଲୁ। ଏଠାରେ ତାହା ସେ ସ୍ଥାନ ଅଟେ ଯେଉଁ ସ୍ଥାନରୁ ଆଜି ରାତିରେ ଆମେ ଆରମ୍ଭ କରିବାକୁ ଯାଉଅଛୁ, ଆଉ ତାହା 25 ପଦ ଅଟେ। ଏଥିପାଇଁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ, ଜେରୁସାଲେମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟବଧି ତାହା ତ ତୁମର ପବିତ୍ର ନଗର ଅଟେ, ବୁଝ ତ। ଅଧିପତି ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ 7 ସପ୍ତାହ ହେବ, ପୁଣି ସଂକର କାଳ ହିଁ ତାହା ଛକ ଓ ପରୀକ୍ଷା ସହିତ 3:2 ସପ୍ତାହ ପୁନର୍ନିର୍ମିତ ହେବ, ପୁଣି 3:2 ସପ୍ତାହ ଉତ୍ତରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନ ହେବେ, ଆଉ ଆଗାମୀ ଅଧିପତିର ଲୋକମାନେ ନଗର ଓ ଧର୍ମଧାମ ନଷ୍ଟ କରିବେ ଓ ପ୍ଲାବନ ଦ୍ୱାରା ତାହାର ଶେଷ ହେବ, ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ, ନାନା ଉଚ୍ଛିନ୍ନତା ନିର୍ମିତ ହୋଇଅଛି। ଆଉ ମନେ ରଖିଥାନ୍ତୁ, ତାହା ହିଁ ଯୁଦ୍ଧର ଅବସାନ ଅଟେ। ଏଠାରେ କଳାପଟ ପରେ ଆମେମାନେ ତାହାକୁ ଅଙ୍କନ କରି ରଖିଅଛୁ, ପୁଣି କୌଣସି ଏକ ଅନ୍ୟ ବିଷୟକୁ ଆମେମାନେ ଆରମ୍ଭ କରିବାକୁ ଯାଉଅଛୁ, ପୁଣି ସେ 1 ସପ୍ତାହ ପର୍ଯ୍ୟନ୍ତ ଅନେକ ସହିତ ଦୃଢ଼ ନିୟମ କରିବ। ଓ ସପ୍ତାହର ଅର୍ଦ୍ଧେକ କାଳ ଯଜ୍ଞ ଓ ନୈବେଦ୍ୟ ନିର୍ବୃତ୍ତ କରାଇବ, ଆଉ ଘୃଣା ଯୋଗ୍ୟ ବସ୍ତୁ ସକଳର ପକ୍ଷ ଉପରେ ବିନାଶକ ଜଣେ ଆସିବ, ତାହା ହିଁ ସବୁକିଛି ବିଷୟ। ପୁଣି ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶକର ପରେ କ୍ରୋଧ ଧରାଯିବ। ଆରେ ବା, କିପରି ମହତ୍ତ୍ୱପୂର୍ଣ୍ଣ ବିଷୟବସ୍ତୁ! ସେଦିନ ପତ୍ନୀଙ୍କୁ ମୁଁ କହୁଥିଲି,
ଲୋକମାନେ ଏହି ବିଷୟଟିକୁ ପ୍ରକୃତରେ ଯେ ବୁଝୁଛନ୍ତି ତାହା କିନ୍ତୁ ମୁଁ ଟିକେ ବିଚଳିତ ବୋଧ କରେ। ତଥାପି ଆପଣମାନେ ଯେ ଏହାକୁ ବୁଝନ୍ତୁ ତାହା ହିଁ ମୁଁ ଇଚ୍ଛା କରେ। ଯଦି ଆପଣ ମାନେ କରନ୍ତି ଏହି ସ୍ଥାନରେ ଆମମାନଙ୍କୁ ପୁରା ଦିନ ତମାମ ଅଟକି ରହିବାକୁ ହିଁ ଅଛି, କେବଳ ରହିବାକୁ। ଆମମାନେ ବର୍ତ୍ତମାନ ଅଧ୍ୟୟନ ମଧ୍ୟକୁ ପ୍ରବେଶ କରିବାକୁ ଚାହୁଁ, ବୁଝନ୍ତି ତ? ଏହା ଯେ ନିରାଟର ସତ୍ୟ କଥା ଅଟେ ତାହାକୁ ଆମମାନେ ଜାଣିବାକୁ ଚାହୁଁ। ଆଉ ଆପଣମାନେ ହଁ ଏହାକୁ ଆପଣମାନେ ଯଦି କେବଳ ବୁଝନ୍ତି ଦେଖିଲେ ତ ତତ୍ପରେ ମୁଁ ପଚାରିବି ଏପରି ହୋଇପାରେ ଯେ ତତ୍ପରେ ଏହି ନକ୍ସାଟିକି ମୁଁ ଏଠାରେ ଝୁଲି ରହିଥିବା ଅବସ୍ଥାରେ ଛାଡ଼ିଯାଇ ଯାଉଅଛି, ଯେପରିକି ପରେ ଆପଣମାନେ ତାହାକୁ ଆଙ୍କି ନେଇପାରନ୍ତି। ଏହି ସ୍ଥାନକୁ ଆଜିର ଅପରାହ୍ନ ସମୟରେ କିମ୍ବା ଅନ୍ୟ ଯେକୌଣସି ସମୟରେ ଆପଣମାନେ ଏଠାକୁ ଆସିବାକୁ ଚାହାନ୍ତି, ଏଠାକୁ ଆସି ସେହି ନକ୍ସା ଗୁଡାକୁ ଆଙ୍କି ନିଅନ୍ତୁ, ପୁଣି ଅନ୍ୟାନ୍ୟ ଟିପ୍ପଣୀ ଗୁଡାକୁ ଲେଖି ନିଅନ୍ତୁ। ଏହା ବୁଝିବା ନିମନ୍ତେ ଆପଣମାନଙ୍କୁ ସାହାଯ୍ୟ କରିବ। ସେହି ହେତୁରୁ ମୁଁ ଏହାକୁ ସେଠାରେ ଟଙ୍ଗାଇ ଦେଇଛି, ଯେପରିକି ଆପଣମାନେ ଏହାକୁ ବୁଝିଯିବେ। ଆସନ୍ତୁ କିଛିଟା ବିଷୟକୁ କେବଳ ପୁନଃ ଆଲୋଚନା କରିବା, ଯେପରିକି ଆମମାନେ ଏହି ଭିତ୍ତିକୁ ପାଇପାରିବା। ପୁଣି ସେଠାରେ ଅବସ୍ଥା ଏପରି ଥିଲା, ଆପଣ ପ୍ରଜାଗଣଙ୍କ ନିମନ୍ତେ ଦାନିଏଲ ଅଧିକ ଚିନ୍ତିତ ଥିଲେ, କାରଣ ସେ ଭାବବାଦୀ ଜେରେମିଆଙ୍କ ପୁସ୍ତକରୁ ପାଠ କରି ସାରିଥିଲେ। ପୁଣି ବୁଝିଥିଲେ ଯେ ସେମାନେ କେବଳ 70 ବର୍ଷ ପର୍ଯ୍ୟନ୍ତ ବନ୍ଦିତ ଅବସ୍ଥା ରହିବେ, ସେ କଥା ଜେରେମିଆ କହିଥିଲେ। ଆଉ ସେ ଦେଖିଲେ ଯେ ସେମାନେ 68 ବର୍ଷ ହେଲା ସେମାନଙ୍କ ବନ୍ଦିତ୍ୱ ଅବସ୍ଥାକୁ ବିତାଇ ସାରିଲେଣି, ତେଣୁ ସେମାନଙ୍କର ମୁକ୍ତିର ସମୟ ଯେ ସନ୍ନିକଟବର୍ତ୍ତୀ, ସେ କଥାକୁ ସେ ବୁଝିପାରିଥିଲେ। ପୁଣି ସେ ନିଜର ସମସ୍ତ କାର୍ଯ୍ୟରୁ ନିବୃତ୍ତ ହୋଇଥିଲେ, ସୁସ୍ଥିର ହୋଇ ବସି ପଡ଼ିଥିଲେ, ନିଜର ଦୈନନ୍ଦିନ କାର୍ଯ୍ୟକୁ ବାତିଲ କରି ସମୟ କାଢ଼ିଥିଲେ। ତା ଯେପରି ଧରଣ ଥିଲା ନା କାହିଁକି, ପରମେଶ୍ୱରଙ୍କ ଆଡ଼କୁ ଦୃଷ୍ଟି ଲଗାଇ ରହିଥିଲେ, ତଟବସ୍ତ୍ର ପିନ୍ଧିଥିଲେ, ପାଉଁଶରେ ବସିଥିଲେ। ପୁଣି ସେ ଯୋଗ୍ୟ ସମୟଟି କେତେବେଳେ ସେ ଉପସ୍ଥିତ ହେବ ସେ କଥାକୁ ଜାଣିବା ନିମନ୍ତେ ସେ ଉପବାସ ଆଉ ପ୍ରାର୍ଥନାରେ ସମୟ ବିତାଇଥିଲେ। ତତ୍ପରେ ପୂର୍ବରୁ ମୁଁ ଯେପରି କହିଥିଲି ତଦନୁସାରେ ଆମେ ଦେଖିଥିଲୁ ଯେ ଆପଣ କିଛିଟା ପାଖେଇ ଯାଇ ସେ ଆଳୁ ଟିକେ ଘୁଞ୍ଚି ଯାଇ ସେ ଆଳୁକୁ ବୁଲିଯିବେ କି? ହଁ, ପଙ୍ଖାରେ ଟିକେ ଜୋରରେ ବୁଲୁଛି, ଏହା ମୋତେ ଟିକେ ଅସୁବିଧା ପକାଉଛି। ତତ୍ପରେ ହଁ ଭାଇ, ଆପଣଙ୍କୁ ବିଶେଷ ଧନ୍ୟବାଦ ଦିଏ। ପୁଣି ଆମେ ବୁଝିଲୁ ଯେ ଆପଣଙ୍କ ଲୋକମାନଙ୍କ ନିମନ୍ତେ ଦାନିଏଲ ସେହି ସୂଚନାଟିକୁ ଲାଭ କରିବାକୁ ଚାହିଁଥିଲେ। ଆଉ ମୁଁ ଏପରି ଚିନ୍ତା କରେ ଯେ ତାଙ୍କ ପୂର୍ବରୁ ଥିବା ଭାବବାଦୀ ମାନଙ୍କ ଶାସ୍ତ୍ରକୁ ପାଠ କରିବା ଯୋଗୁଁ ଦାନିଏଲ ଏହି ପ୍ରକାରର ଜ୍ଞାନକୁ ପାଇଥିଲେ ଯେ ସେ ଶେଷ ସମୟରେ ନିକଟବର୍ତ୍ତୀ ଅଟନ୍ତି। ପୁଣି ଶେଷ ସମୟଟି ଯେ କେତେ ନିକଟବର୍ତ୍ତୀ ତାହା ବୁଝିବା ନିମନ୍ତେ ସେ ଈଶ୍ୱରଙ୍କର ଅନ୍ୱେଷଣ କରିଥିଲେ। ତେବେ ଆମମାନଙ୍କ ଯାତ୍ରା ପଥର ଶେଷ ଭାଗରେ ଆମେମାନେ ଯେ ପଦାର୍ପଣ କରିସାରିଛୁ ସେହି ବିଷୟକୁ ବିଚାର କରୁଥିବା ଯୋଗୁଁ ଆମମାନେ ଯେ ନ୍ୟାୟସଙ୍ଗତଠୁ ତାହା ମୁଁ ବିଚାର କରେ। ତେଣୁ ଚଟବସ୍ତ୍ର ପରିଧାନ କରିବାକୁ ନୁହେଁ କିମ୍ବା ପାଉଁଶରେ ବସିବାକୁ ନୁହେଁ, ମାତ୍ର ଜଗତର ସମସ୍ତ ମନ୍ଦତାର ବିଷୟକୁ ଦୂରେଇ ଦେଇ ପୁଣି ଏହି ଜୀବନର ସକଳ ଚିନ୍ତାକୁ ଦୂରକୁ ଫିଙ୍ଗି ଦେଇ ପରମେଶ୍ୱର ନିକଟରେ ପ୍ରାର୍ଥନା କରି ଆମମାନଙ୍କୁ ବୁଝିବାକୁ ଅଛି ଯେ ଆମେମାନେ ବର୍ଷର କେଉଁ ଦିନରେ ଉପସ୍ଥିତ ହୋଇସାରିଛୁ, ଯେହେତୁ ଆମେ ଯେ ଶେଷ ସମୟରେ ପଦାର୍ପଣ କରିସାରିଛୁ ତାହା ଆମେ ଲକ୍ଷ୍ୟ କରୁଛୁ। ଯେପରିକି ତଦ୍ୱାରା ମଣ୍ଡଳୀ ଉପବାସ ଆଉ ପ୍ରାର୍ଥନା କରିବ, ପୁଣି ପ୍ରସ୍ତୁତ ହୋଇ ରହିଥିବ। ଆଉ ସେହି କାରଣରୁ ମୁଁ ଏହାକୁ ସ୍ୱୟଂରୁ ଆପଣଙ୍କୁ ଦାୟିତ୍ୱ ରୂପେ ଗ୍ରହଣ କରିବାକୁ ପଦକ୍ଷେପ ନେଇଛି। ଏହାକୁ କିପରି ଯେ ବ୍ୟାଖ୍ୟା କରିବାକୁ ହେବ ସେ କଥାକୁ ନ ଜାଣି ଯେହେତୁ ପ୍ରତିଟି ମୁହୂର୍ତ୍ତରେ ମୁଁ ଏହାକୁ ଛାଡି ଆଗକୁ ବଢି ଯାଇଛି। ଆଉ କହିଥିଲି ଦାନିଏଲଙ୍କ ସେହି 70 ସପ୍ତାହ ପରି ବିଷୟଟି ମୁଁ ଛାଡିଦେଇ ଆଗକୁ ବଢି ଯାଉଛି, କାରଣ ମୁଁ ତାହାକୁ ଆଦୌ ବୁଝିପାରିନଥିଲି। ତେଣୁକରି ଏହାକୁ ଚେଷ୍ଟା କରି ବ୍ୟାଖ୍ୟା କରିବା ଅଭିପ୍ରାୟରେ ମୁଁ ଏହାକୁ ନିଜ ଉପରକୁ ନେଇଛି। ତତ୍ପରେ ଈଶ୍ୱରଙ୍କ ସାହାଯ୍ୟ ଦ୍ୱାରା ମୁଁ ଏପରି ବିଶ୍ୱାସ କରେ ଯେ ତାଙ୍କ ଅନୁଗ୍ରହ ପାଇ ମୁଁ ଏହାକୁ କରିପାରେ, ସେହି ଯୋଗ୍ୟ ସ୍ଥାନକୁ ଆଣି ଆପଣମାନଙ୍କୁ ଦର୍ଶାଇ ଦେଇପାରେ ଯେ ପ୍ରଭୁଙ୍କ ଆଗମନର କେତେ ଅଧିକ ନିକଟବର୍ତ୍ତୀ ସମୟରେ ଆମେ ପହଞ୍ଚି ସାରିଛୁ। ଆଉ ଦାନିଏଲ କେବଳ 2 ବର୍ଷର ପାଇଁ ସେଠାରେ ଥିଲେ, ଆଉ ଆମମାନେ ଏହାକୁ ମଧ୍ୟ ଲକ୍ଷ୍ୟ କଲୁ ଯେ ସେ ଯେତେବେଳେ ପ୍ରାର୍ଥନା କରିଥିଲେ ଗାବ୍ରିଏଲ ଦୂତ ତାଙ୍କ ପାଖକୁ ଛୁଟି ଆସିଥିଲେ। ପୁଣି ତାଙ୍କର ପ୍ରଜାଗଣ ଯେ କେବେ ବନ୍ଦିତ ଅବସ୍ଥାରୁ ମୁକ୍ତ ହୋଇ ବାହାରି ଆସିବାକୁ ଯାଉଛନ୍ତି, କେବଳ ସେ କଥାକୁ ନୁହେଁ କିନ୍ତୁ ତାଙ୍କ ଲୋକମାନଙ୍କ ନିମନ୍ତେ ଯାହା କିଛି ବିଷୟ ନିର୍ମିତ ହୋଇ ରହିଥିଲା, ପୁଣି ତାଙ୍କ ପ୍ରଜାଗଣଙ୍କ ପାଇଁ ଅନ୍ୟ ଯାହା କିଛି ବିଷୟ ତଥାପି ମନସ୍ଥ ହୋଇ ରହିଥିଲା ସେ ସବୁକୁ ସୁଦ୍ଧା ତାଙ୍କୁ ଜଣାଇଥିଲେ। ସେ ଏପରି କହିଥିଲେ ଯେ ଜିହୁଦୀମାନଙ୍କ ନିମନ୍ତେ ତଥାପି 70 ସପ୍ତାହ ବାକି ରହିଯାଇଛି। ତତ୍ପରେ ତାଙ୍କ ନିମନ୍ତେ ଷଷ୍ଠମୁଖୀ ଉଦ୍ଦେଶ୍ୟରେ ପରିଚିତ କରାଯାଉଥିଲା ସେ କଥାକୁ ଆମମାନେ ଲକ୍ଷ୍ୟ କରିଥିଲୁ। ଆଉ ସେଗୁଡ଼ାକ ମଧ୍ୟରୁ ଗୋଟିଏ ଅଧର୍ମ ଶେଷ ହେବା ଉଦ୍ଦେଶ୍ୟରେ ଥିଲା, ପୁଣି ପାପର ଶେଷ କରିବା, ଅଧର୍ମର ପ୍ରାଶ୍ଚିତ କରିବାକୁ, ଅନନ୍ତକାଳୀନ ଧାର୍ମିକତାକୁ ଆଣିବାକୁ, ଭବିଷ୍ୟତବାଣୀ ଆଉ ଦର୍ଶନକୁ ମୁଦ୍ରାଙ୍କନ କରିବାକୁ, ତତ୍ପରେ ପରମ ପବିତ୍ରଙ୍କୁ ଅଭିଷିକ୍ତ କରିବାକୁ। ଗତ ରବିବାରର ପ୍ରାତଃକାଳରେ ଆମେ ଧ୍ୟାନ କଲୁ ଯେ ସେଠାରେ ଆପଣଙ୍କର ଏହିପରି ଅବସ୍ଥାରେ ଉପନୀତ ଥାଇ ଡାନିଏଲ ପ୍ରାର୍ଥନା କରୁଥିଲେ। ଗତ ରବିବାରର ସନ୍ଧ୍ୟା ସମୟରେ ଧର୍ମଶାସ୍ତ୍ର ଅଧ୍ୟାୟ ଗୁଡ଼ିକୁ ପ୍ରଦାନ କରୁଥିଲୁ, ଯେପରିକି ଶ୍ରୋତାଗଣ ଆପଣ ଆପଣା ଘରକୁ ଫେରିଯାଇ ସେଗୁଡ଼ାକୁ ପାଠ କରିବେ। ଆପଣମାନେ ସେଗୁଡ଼ାକୁ ପାଠ କରିଥିଲେ କି? ଆପଣମାନେ ଏ ବିଷୟକୁ ପସନ୍ଦ କରିଥିଲେ କି? ଚମତ୍କାର କଥା। ତତ୍ପରେ ସେହି ଷଷ୍ଠମୁଖୀ ଉଦ୍ଦେଶ୍ୟ, ପୁଣି ଏହି ଷଷ୍ଠମୁଖୀ ଉଦ୍ଦେଶ୍ୟରେ ଆମେ ଧ୍ୟାନ କଲୁ ଯେ ପବିତ୍ରତମଙ୍କୁ ଅଭିଷେକ କରିବାକୁ ବିଷୟଟି ଥିଲା। ତାହା ଯେ ସର୍ବଦା ପବିତ୍ରତମ, ଏହା ଯେ ସର୍ବଦା ମଣ୍ଡଳୀକୁ ଆରାଧନାଳୟକୁ ବୁଝାଏ, ସେ ବିଷୟଟିକୁ ସୁଦ୍ଧା ମାନେ ଅବଗତ ହେଲୁ। ତତ୍ପରେ ସର୍ବଶେଷ କର୍ମଟି ଯାହାକି ସମ୍ପନ୍ନ ହେବାକୁ ଥିଲା ତାହା ପବିତ୍ରତମଙ୍କୁ ଅଭିଷେକ କରିବାର କାର୍ଯ୍ୟଟି ହିଁ ଥିଲା। ପୁଣି ତାହା 1000 ବର୍ଷର ଆରାଧନାଳୟ ଅଟେ, ଯାହା ମଧ୍ୟରେ ସେ 1000 ବର୍ଷ ରାଜତ୍ୱ କାଳରେ ବାସ କରିବେ, ଅର୍ଥାତ୍ ତା ମଧ୍ୟରେ ସେ ଅବସ୍ଥାନ କରିବେ। ଆଉ ଆଜି ଆମମାନେ ନିକଟବର୍ତ୍ତୀ ହେଉଅଛୁ, 70 ସପ୍ତାହ ଯେ କଣ ସେ ବିଷୟକୁ ଜାଣିବା ପାଇଁ ଅଗ୍ରସର କରୁଛୁ। 70 ସପ୍ତାହ ବିଷୟଟି ତାହା ତ ଅତି ପ୍ରମୁଖ ବିଷୟ ଅଟେ। ପୁଣି ଧର୍ମଶାସ୍ତ୍ରର ବିଷୟ ଗୁଡାକ ଆଦୌ ମିଥ୍ୟା କଥା ପ୍ରଶ୍ରୟ ଦେଇପାରନ୍ତି ନାହିଁ, ସେଗୁଡାକୁ ତ ନିହାତି ପକ୍ଷେ ସତ୍ୟବାଦୀ ରୂପେ ପ୍ରମାଣିତ ହେବାକୁ ଅଛି। ଏହି ସ୍ୱର୍ଗଦୂତ ଜଣକ ଯଦି ଆସିଥିଲେ ଆଉ ଦାନିଏଲଙ୍କୁ ଅବଗତ କରାଇଥିଲେ ଯେ ଜିହୁଦୀ ମାନଙ୍କ ନିମନ୍ତେ ଆଉ 70 ସପ୍ତାହ କେବଳ ବାକି ରହି ଯାଇଥିଲା, ପୁଣି ସେହି ସପ୍ତାହ ବିଷୟକୁ ଆମେମାନେ 6 ଦିନର କିମ୍ବା 7 ଦିନର 1 ସପ୍ତାହ ସହିତ ନିବନ୍ଧ କରିଥାଉ, ତଥାପି ଭାବବାଣୀ ମଧ୍ୟରେ ଏହାକୁ ସର୍ବଦା ଏକାଧିକ ଦୃଷ୍ଟାନ୍ତରେ ପ୍ରକାଶ କରାଯାଇ ଉପସ୍ଥାପନ କରାଯାଇଛି। ସେହି ହେତୁରୁ ଏହା ସୁନିଶ୍ଚିତ ଯେ ଯୁଗ ଯୁଗ ଧରି ଏକାଧିକ ଥର ଶତାଧିକ ବ୍ୟକ୍ତି, ଶାସ୍ତ୍ରଜ୍ଞଗଣ, ସକ୍ଷମ ବ୍ୟକ୍ତିଗଣ ଏହି 70 ସପ୍ତାହ ବିଷୟଟି ଯେ କଣ ଥିଲା ସେ କଥାକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରି ଆସୁଅଛନ୍ତି। ଏହାରି ଉପରେ ସେମାନଙ୍କର ଏକାଧିକ ଟୀକା ଟିପ୍ପଣୀକୁ ମୁଁ ପାଠ କରି ଆସିଛି। ପୁଣି ଆଡଭେଣ୍ଟିଷ୍ଟ ମଣ୍ଡଳୀର ଶ୍ରୀମାନ ଶିଖ ମହାଶୟଙ୍କର ତାଙ୍କର ସକଳ ବିଚାର ପାଇଁ ମୁଁ ଅତିଶୟ କୃତଜ୍ଞ ଅଟେ। ଅଧ୍ୟାପକ ଲାର୍କିନ ମହାଶୟଙ୍କ ବିଚାର ଗୁଡାକ ନିମନ୍ତେ ମୁଁ ତାଙ୍କଠାରେ ଅତିଶୟ କୃତଜ୍ଞ ଅଟେ। ଅନ୍ୟାନ୍ୟ ଲେଖକଙ୍କ ମୁଁ ହୃଦୟରୁ କୃତଜ୍ଞ ଅଟେ ସେମାନଙ୍କ ସକଳ ବିଚାର ନିମନ୍ତେ। ସେଗୁଡାକୁ ପାଠ କରୁଥିବା ବେଳେ ତାହା ମୋତେ ଅଧିକନ୍ତୁ ଆଲୋକିତ କରିଥିଲା। ପୁଣି ଯେଉଁ ଗୁଡାକ ଉଚିତ ବୋଲି ଦେଖାଯାଇଥିଲା ସେଗୁଡାକୁ ମୁଁ ବୁଝିପାରିଥିଲି, କିନ୍ତୁ ମୁଁ ଯେ କେତେକ ବିଚାରକୁ ବ୍ୟାଖ୍ୟା କରି କହିବି, ଏପରି ଚିନ୍ତା କରିବା ଅବସରରେ ପାଇଥିବା ବିଚାର ଗୁଡିକୁ ସମୟର ବିଶ୍ୱକୋଷରୁ ଅର୍ଥାତ୍ ସାଇକ୍ଲୋପେଡିଆରୁ ଖୋଜିବାକୁ, ପୁଣି ସମୟର ଅର୍ଥ ଯେ କଣ ସେ କଥାକୁ ବୁଝିବାକୁ ପ୍ରୟାସ କରିଥିଲି। ପୁଣି ଏଠାରେ ସମୟ 2 ଗୁଣା ସମୟ ଆଉ ଅର୍ଦ୍ଧେକ ସମୟ, ତାହାର ଅର୍ଥକୁ ଆମମାନେ ଲାଭ କରିଥିଲୁ। ସମୟଟି ପ୍ରକୃତରେ କଣ? 1 ସପ୍ତାହର ଅର୍ଥ କଣ? ତାହା ତ ପୁଣି ଏପରି ଅଟେ, ଅର୍ଥାତ୍ ଜିହୁଦୀ ମାନଙ୍କ ସହିତ ପୂର୍ବେ ପରମେଶ୍ୱର କାର୍ଯ୍ୟ କରୁଥିବା ସମୟରୁ ଏହା ତ ବର୍ତ୍ତମାନ 3430 ବର୍ଷର ଏକ ସମୟ ସୀମା ଥିଲା, ଏକାଧିକ ବର୍ଷ ପୂର୍ବର ଘଟଣା ଥିଲା। ଦାନିଏଲ ଖ୍ରୀଷ୍ଟ ପୂର୍ବ ସମୟରେ ବାସ କରୁଥିଲେ ଆଉ ତାହା ଖ୍ରୀଷ୍ଟ ପୂର୍ବ 538ର ସମୟ ଥିଲା। ଆଉ ସେ ଯେତେବେଳେ 1 କାଳ, 2 କାଳ ଓ 1/2 କାଳ ବିଷୟରେ କହିଥିଲେ ସେତେବେଳେ ତାହା ଖ୍ରୀଷ୍ଟ ପୂର୍ବ 538ର ସମୟ ଥିଲା। ତତ୍ପରେ 70 ସପ୍ତାହ ବିଷୟ ସୁଦ୍ଧା ସେହି ସମୟରେ ସେ କହିଥିଲେ। ଏହି 70 ସପ୍ତାହର ଅବଧିଟି ଯେ ତାଙ୍କୁ କେଉଁ ସମୟ ସୀମା ମଧ୍ୟକୁ କଢାଇ ନେବ କେବଳ ତାହାକୁ ହିଁ ଲକ୍ଷ୍ୟ କରନ୍ତୁ। ହଁ, ସେ ତ ପୁଣି 70 ସପ୍ତାହ ପର୍ଯ୍ୟନ୍ତ ବାବିଲରେ ଥିଲେ। ଏହା ସତ୍ତ୍ୱେ ପରମେଶ୍ୱର ତାଙ୍କୁ କହିଥିଲେ ଯେ ତାଙ୍କୁ ତାଙ୍କ ପ୍ରଜାମାନଙ୍କ ପାଇଁ ତଥାପି 70 ବର୍ଷ ନିର୍ମିତ ହୋଇ ରହିଛି। ମୋହର ଏଠାସ୍ଥିତ ମଣ୍ଡଳୀ ଏକଥାକୁ ଜାଣେ ଯେ ଏହି ସକଳ ବର୍ଷରେ ମୁଁ ତୁମମାନଙ୍କୁ ସର୍ବଦା କହି ଆସିଛି ଯେ ତାହା ଯେ ସପ୍ତାହର କେଉଁ ଦିନ ସେ କଥାକୁ ଆପଣମାନେ ଯଦି ଜାଣିବାକୁ ଇଚ୍ଛୁକ ଥାନ୍ତି ତେବେ କ୍ୟାଲେଣ୍ଡର ପ୍ରତି ଦୃଷ୍ଟି ପକାନ୍ତୁ। କିନ୍ତୁ ଆମେମାନେ ବାସ କରୁଥିବା ସମୟକୁ ଯଦି ଜାଣିବାକୁ ଇଚ୍ଛୁକ ଥାନ୍ତି ତେବେ ଜିହୁଦୀମାନଙ୍କ ଉପରେ ନଜର ପକାନ୍ତୁ। ତାହା ହିଁ ସେହି ଏକମାତ୍ର ସମୟ ସୂଚିକା ଅଟେ। ପରମେଶ୍ୱର ବିଜାତୀୟମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟର ନିରୂପଣ କରିନାହାନ୍ତି, ସମୟର କୌଣସି ଧାର୍ଯ୍ୟ ଘଡ଼ି ସେମାନଙ୍କ ପାଇଁ ନିରୂପିତ ହୋଇନଥିଲା। ତେଣୁ ତାହା ହିଁ ସେହି କ୍ଷେତ୍ରଟି ଅଟେ ଯାହା ବିଷୟରେ ମୁଁ ଏପରି ବିଚାର କରିଥାଏ ଯେ ଅଧିକାଂଶ ସୁପ୍ରସିଦ୍ଧ ଲେଖକ ଏହାକୁ ମିଶାଇ ଗୋଳାଇ ପକାଇଛନ୍ତି। ପୁଣି ଏହାକୁ ଜିହୁଦି ଆଉ ଅନ୍ୟ ଜାତି ଉଭୟଙ୍କ ପାଇଁ ପ୍ରୟୋଗ କରିବାକୁ ଚେଷ୍ଟା କରୁଛନ୍ତି, ଯେହେତୁ ଈଶ୍ୱର ପରି କହିଥିଲେ ତୁମ୍ଭର ଲୋକମାନଙ୍କ ପାଇଁ ତଦ୍ରୁପ କହିଥିଲେ। କିନ୍ତୁ ସେ ତ ଦାନିଏଲଙ୍କ ସହିତ ଆଳାପ କରୁଅଛନ୍ତି, ମାତ୍ର ମଣ୍ଡଳୀ ସହିତ ଆଦୌ ନୁହେଁ। ଦାନିଏଲଙ୍କ ପ୍ରଜାଗଣ ସେମାନେ ତ ଜିହୁଦି ଥିଲେ, ପୁଣି ସେ ଯଦି ମଣ୍ଡଳୀ ପ୍ରତି ଏହାକୁ କହୁଥିଲେ ତେବେ ତ କୌଣସି ଦିଗକୁ ଆପଣମାନେ ଏହାକୁ ଏହାକୁ କଢାଇ ନେଇ ପାରନ୍ତି ନାହିଁ, ଏହାର ଅର୍ଥକୁ ପରିଚିତ କରାଇ ପାରନ୍ତି ନାହିଁ। ଆପଣମାନେ ତ ବହୁ ପଥକୁ ଫେରି ଯାଇପାରନ୍ତି, ଏପରିକି ଯୀଶୁଙ୍କ ଆଗମନର ପୂର୍ବାବସ୍ଥାକୁ ଫେରି ଯାଇପାରନ୍ତି। ଏହା ତ ଯେକୌଣସି ଭାବନୀୟ ସପ୍ତାହ ଗୁଡାକୁ ସୁଦ୍ଧା ପରିଚୟକୁ ନେଇ ଆସିପାରନ୍ତା, ଯେଉଁ ଗୁଡାକୁ ଆପଣମାନେ ଏହାରି ମଧ୍ୟକୁ ପରିଚିତ କରିବାକୁ ଚାହୁଁଥାନ୍ତି, ଏହା ତ ପୁରା ପୁରି ଭାବରେ ଶେଷ ହୋଇସାରିଥାନ୍ତା। କିନ୍ତୁ ସେ ତ ଏହିଠାରେ ଜିହୁଦୀମାନଙ୍କ ନିମନ୍ତେ କହୁଛନ୍ତି, ସେଥିରୁ ଜିହୁଦୀମାନେ ହିଁ ପରମେଶ୍ୱରଙ୍କ ସମୟର ନିର୍ଦ୍ଧାରଣ ଘଣ୍ଟା ଅଟନ୍ତି। କିଛି ବର୍ଷ ପୂର୍ବ ଘଟଣାକୁ ଆପଣମାନେ ମନେ ପକାଇ ପାରନ୍ତି। କାଲିଫର୍ଣ୍ଣିଆର ଭାଇ ଆର୍ଗନ୍ ବ୍ରାଇଟ୍, ଯିଏକି ବିଶ୍ୱ ସମୁଦାୟର ଫୁଲ୍ ଗସ୍ପୁଲ୍ ବିଜନେସ୍ ମ୍ୟାନ୍ ସଂଗଠନର ଭାଇସ୍ ପ୍ରେସିଡେଣ୍ଟ ଅଟନ୍ତି, ସେ ମୋ ଘରକୁ ଗୋଟିଏ ଟେପ୍ ନେଇ ଆସିଥିଲେ। ତାହା ଏକ ଟେପ୍ ନଥିଲା, ମାତ୍ର ଏକ ଚଳଚ୍ଚିତ୍ର କ୍ୟାସେଟ୍ ଥିଲା, ଯାହାକୁ ସେମାନେ ମଧ୍ୟ ରାତ୍ରିକୁ ମାତ୍ର 3 ମିନିଟ୍ ସମୟ ବୋଲି କହି ପରିଚିତ କରାଇଥିଲେ। ତାହା ତ ବୈଜ୍ଞାନିକ ପଦ୍ଧତିରେ ଅନୁସନ୍ଧାନର ପ୍ରକ୍ରିୟାରୁ ନୀତ ହୋଇଥିଲା। ସେହି ଜିହୁଦୀମାନଙ୍କୁ ସେମାନଙ୍କ ମାତୃଭୂମିକୁ ଫେରି ଆସୁଥିବା ଦୃଶ୍ୟକୁ ମୁଁ ଯେତେବେଳେ ଦେଖିଥିଲି, ଜେରୁସାଲେମକୁ ଫେରି ଆସୁଥିବା ଦୃଶ୍ୟକୁ ଦେଖିଥିଲି, ମୁଁ ଏଠାସ୍ଥିତ ଆରାଧନାଳୟକୁ ଫେରି ଆସିଥିଲି। ଆଉ ମୁଁ କହିଥିଲି, ମୁଁ ଏପରି ଅନୁଭବ କରୁଅଛି ଯେପରିକି ମୋହର ପୁନଃ ପରିବର୍ତ୍ତନ ହୋଇଛି। ସେ କଥାକୁ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ମନେ ପକାଇ ପାରନ୍ତି। ମୁଁ କହିଥିଲି ଯେ ଜିହୁଦୀମାନଙ୍କୁ ଫେରି ଆସୁଥିବାର ଘଟଣାକୁ ଦେଖି ମୁଁ ସେପରି ଅନୁଭବ କଲି। ଯୀଶୁ ମାଥିଉ 24 ଅଧ୍ୟାୟରେ ଏପରି କହିଥିଲେ, ଡିମ୍ବି ବୃକ୍ଷକୁ ନିଜର କୋମଳ ପତ୍ରକୁ କଅଁଳା ଥିବାର ତୁମମାନେ ଯେତେବେଳେ ଦେଖିବ, କଣ ଯେ ଦେଖିବାର ବିଷୟ ସେ କଥାକୁ ଆପଣମାନେ ସମସ୍ତେ ବୁଝନ୍ତି। ଜିହୁଦୀମାନଙ୍କୁ ଫେରି ଆସିବାର ଘଟଣାକୁ ଦେଖିବା ତାହା ହିଁ ଅଟେ। ଏଠାରେ କେତେକ ଉଦ୍ଧୃତାଂଶର ବିଷୟକୁ ମୁଁ ଲେଖି ରଖିଅଛି, ସେଗୁଡାକ ଆଡ଼କୁ ମୁଁ ଯିବା ପାଇଁ ଇଚ୍ଛା କରିବି। ବର୍ତ୍ତମାନ ମୁଁ ନିଜର ସମୟକୁ ଗ୍ରହଣ କରିବାକୁ ଚାହିଁବି, ଯେପରିକି ଆପଣମାନେ ମଧ୍ୟ ସେଗୁଡାକୁ ଲେଖି ନେଇ ପାରନ୍ତି। ପୁଣି ଏହିସବୁ ଘଟଣା ଘଟିସାରିଛି, ଏଗୁଡାକ ଆଉ ଆମେମାନେ ଯେଉଁ ସମୟ ମଧ୍ୟରେ ବାସ କରୁଛୁ ତା ମଧ୍ୟରେ ଏହିସବୁ ଘଟଣା ଘଟିଥାଏ। ଏହା ଜିହୁଦୀଙ୍କ ନିମନ୍ତେ ମଣ୍ଡଳୀ ସହିତ ଏହାର କୌଣସି ପ୍ରକାରେ କାଣିଚାଏ ସମ୍ପର୍କ ନାହିଁ। ପ୍ରକାଶିତ ବାକ୍ୟର 3 ଅଧ୍ୟାୟ ପରଠାରୁ 19 ଅଧ୍ୟାୟ ଯାହା କିଛି ଘଟଣା ବର୍ଣ୍ଣନା ରହିଛି, ସେ ସବୁର କୌଣସି ସମ୍ପର୍କ ମଣ୍ଡଳୀ ସହିତ ଆଦୌ ନାହିଁ। ଏହାକୁ ସୁଚାରୁ ରୂପେ ସଂଗଠିତ ହେବାର ବିଷୟକୁ ଆପଣମାନେ କଦାପି ଦେଖିପାରନ୍ତି ନାହିଁ, ଏହା ତାହା ମଧ୍ୟରେ ଆଦୌ ନାହିଁ। ଏହାକୁ ମୁଁ ଯେ କିପରି ଭାବରେ ବୁଝିଲି ସେ ବିଷୟକୁ ମୁଁ ବର୍ଣ୍ଣନା କରିବାକୁ ଚାହେଁ। ସେହି କଳକଟା ଦେହରେ ଆପଣମାନଙ୍କ ମଧ୍ୟରୁ ଅନେକ ଦେଖିବେ ଯେ ମୁଁ ବିଭିନ୍ନ କାଳର ସୀମାକୁ ଅଙ୍କିତ କରି ସୂଚିତ କରିଅଛି, ସେଗୁଡାକ କିପରି ଭାବରେ ଯେ ସୀମା ମଧ୍ୟକୁ ଆସିଥାନ୍ତି ସେ ବିଷୟକୁ ମୁଁ ସୂଚିତ କରିଅଛି, ଯେପରିକି ଏହା ଏପରି ଭାବରେ ପ୍ରଦର୍ଶିତ ହୋଇ ବୋଧଗମ୍ୟ ହୋଇପାରିବ, ଯେପରିକି ସମସ୍ତେ ଏହାକୁ ବୁଝିପାରନ୍ତି। ଆପଣମାନେ ପାରନ୍ତି କି ପଛରେ ଉପସ୍ଥିତ ଥିବା ବନ୍ଧୁଗଣ, ଆପଣମାନେ ସେହି ସ୍ଥାନରେ ଥାଇ ଏହାକୁ ଆଦୌ ଦେଖିପାରନ୍ତି ନାହିଁ ଯେପରି ମୁଁ ଧାରଣା କରେ। ଏହା ତ ଲେଖାର ଖୁବ୍ ସାନ ସାନ ଅକ୍ଷର ଅଟେ, ତାହା ବିକିର ହାତ ଲେଖା ଅଟେ। ମୁଁ ବିଚାର କରିଥିଲି ସେହି ଛବିଟି ତାଠାରୁ ଆହୁରି ଖରାପ ଛବିଟିଏ ମୋ ପାଖରେ ଅଛି, ମାତ୍ର ତାହାକୁ ବେକି ଆଙ୍କିଥିଲା। ନବୁଖଦ୍ନେଜରଙ୍କ ସ୍ୱପ୍ନରେ ଆସିଥିବା ସେ ପ୍ରତିମୂର୍ତ୍ତିର ଚିତ୍ରଟି ତାହା ଅଟେ। ପୁଣି ମୁଁ ଏପରି ଚିନ୍ତା କରେ ଯେ ଠିକ୍ ବେକି ଯେପରି ଏକ ଯୁବତୀ ନାରୀର ଆକୃତି ବିଶିଷ୍ଟ ହୋଇ ତାହା ଦେଖାଯାଉଛି, ମାତ୍ର ଜଣେ ପୁରୁଷର ଆକୃତି ପରି ଆଦୌ ନୁହେଁ। ତଥାପି ଯେ କୌଣସି ପ୍ରକାର ହେଉନା କାହିଁକି, ଆମମାନେ ଯାହା କିଛି ବିଷୟକୁ ବୁଝିବା ପାଇଁ ଇଚ୍ଛା କରୁ ଏହା ସେହି ସୂଚନାଟିକୁ ଅବଶ୍ୟ ପ୍ରଦାନ କରିବ। ପୁଣି ପ୍ରଜାଗଣଙ୍କ ପ୍ରତି 70 ସପ୍ତାହ ଯେ ନିରୂପିତ ହୋଇଥିଲା ବାଇବଲରେ, ସେ ବିଷୟଟିକୁ ଆମମାନେ ଯଦି ପାଠ କରିଥିଲୁ ତେବେ ତ ମଣ୍ଡଳୀ ସହିତ ଏହାର କୌଣସି ସମ୍ପର୍କ ଆଦୌ ନାହିଁ। 70 ସପ୍ତାହର ଅବଧିଟି ଏହାର ମଣ୍ଡଳୀ ସହିତ କାଣିଚାଏ ସମ୍ପର୍କ ନାହିଁ। ଏହି ଅଙ୍କିତ ନକ୍ସା ଉପରେ ଆପଣମାନେ ଯଦି ଧ୍ୟାନ ଦିଅନ୍ତି ତେବେ ଏହି 70 ସପ୍ତାହର ମଧ୍ୟରେ ମୁଁ ଯେ ମଣ୍ଡଳୀର ଯୁଗକୁ ଆଣି ଥୋଇଛି ସେ କଥାକୁ ଆପଣମାନେ ଲକ୍ଷ୍ୟ କରିବେ। ଏହି ସ୍ଥାନରେ ଆମେ ତାହାକୁ ଲାଭ କରିଥିଲୁ। ଜର୍ଜିଆରୁ କେତେକ ଭାଇ ଏ ସ୍ଥାନରେ ଅଛନ୍ତି, ତାହା ସେମାନଙ୍କ ଦ୍ୱାରା ଅଙ୍କିତ ହୋଇଥିଲା ଯେତେବେଳେ ମଣ୍ଡଳୀର ଯୁଗ ଗୁଡାକ ମଧ୍ୟରେ ଆମମାନେ ଥାଇ ଅଗ୍ରସର କରୁଥିଲୁ। ଆମମାନେ ଏଥିରେ ନିଶ୍ଚିତ ଯେ ଏହାର ଅର୍ଥ ଯେ କଣ ঠিক কথা আমি মানে বুঝি পারিবু এই স্থানে মন্ডলী মধ্যে ধরা দাগটি তাহা অর্থ করি কহিথায় যে পূর্বে এয়া পুরাপুরি ভাবে পৈতৃক শিক্ষার মধ্যে ছিলা। তারপরে দ্বিতীয় মান্ডলিক যুগরে সেমানে নিকোলায়তীয় ধর্ম শিক্ষাকু লাভ করিছিলে কিংবা নিকোলায়তে মানক সকল কর্মকু সেমানে আদরি নেইছিলে। এয়া তো সেতবেলে ধর্ম সিদ্ধান্ত রূপকু ধারণ করি নথিলা। তৃতীয় মন্ডলী যুগরে এয়া ধর্ম সিদ্ধান্ত হয়ে পরিচিত হলা। চতুর্থ মন্ডলী যুগরে এয়া সংগঠনর রূপকু নেলাম আর তা রোমিওবাদ পোপ সরকারর রূপকু ধারণ কলা। পুনি চতুর্থ মন্ডলীয় যুগটি তাহা তো যুগগুলাকর পাই অন্ধকারময় যুগটি ছিলা। আপন মানে ধ্যান দিয়ন্তু ঠিক সেই স্থানরে সম্পূর্ণ স্থানটি অন্ধকারময় অটে। তাহা তো নিকোলাইতয় বাদকু কিংবা রোমিও বাদকু দর্শায়ে। ধরা রঙ্গর অংশটি তাহা তো মন্ডলীরে পবিত্র আত্মাঙ্ক অবস্থানর বিষয়কু দর্শায়ে। পুনি প্রেরিত পাওলঙ্ক সময়ে এয়া স্বচ্ছতার অবস্থাটি যেপরি ভাবে আরম্ভ হল তেণু সমস্ত প্রেরিত যুগটি পবিত্র আত্মায় ভরপুর অবস্থায় রয়েছিল। তৎপরে প্রতিষ্ঠাবান ব্যক্তিগণ অ্যারিস্টোক্রাটস তন্মধ্যে প্রবেশ করা আরম্ভ কলে। তৎপরে সে সহিত বিচার বিমর্শ করা গলা। পুনি তহিঁর পুরাপুরি এক ভিন্ন ধরনের মন্ডলী নূতন মন্ডলী সৃষ্টি করা গলা। আউ সেই ক্ষুদ্র মন্ডলী জড়া গলা পুনি পথর পকা গলা আউ সিংহ মানুষ খুয়াই দিয়া গলা পুনি বিভিন্ন ধরনের ক্লেশ দিয়া গলা। সংস্কার সাধনার সময়ে লুথর আসলে আপনার দেখতে যে টিকিয়ে আলোকিতর অবস্থাটি দেখা গলা। ওয়েস্টলিঙ্ক সময়ে এয়া পুনশ্চ অল্প কিছু জ্যোতি আনিলা। কিন্তু এই স্থানে শেষ মন্ডলী যুগরে নিকোলায়তীয় শিক্ষারে ভরপুর মন্ডলী যুগরে তাহা তো সেই যুগ অটে যা মধ্যে আমি অবস্থান করে রয়েছ। নিকোলায়তীয় নুহে মাত্র লাওদিকিয়া যুগ অটে। তাহা তো সেই যুগটি অটে যা মধ্যে আমি বাস করুছ। আপন মানে টিকে ধ্যান দিয়ন্তু এই যুগরে বিশেষ কিছু আলোকর অবস্থিতির আভাস আদৌ না। এই যে ব্যক্তি সেখানে এর চিত্রটি অঙ্কিত অবস্থায় থাকার যেতবে দেখিলে সে সম্ভবত কহিপারন্তি ভাই ব্রহ্মাম আপনার ঠিক এত জ্যোতি লাভ করুবার এক মহান সময় অটে। মুহে কতবে কিপর স্থান পরিবর্তন করা সে কথা ধারণা করবি অর্থাৎ বিচার যে আব না সে বিষয় কল্পনা করে সিদ্ধান্ত নেবি। আপন মানে নিজ হৃদয়ের কতবে প্রকৃতির বিশুদ্ধ হুম আত্মাঙ্ক দ্বারা নূতন জন্ম লাভ করে থাকে। মনে রাখতু কেবল একমাত্র মন্ডলী যুগ অটে যে যুগরে খ্রিস্ট আপনার মন্ডলী বাহারকু তড়া যাইলে সে সবুর তড়া খাইলে। আমি মানে তো বহু বড় বড় বিষয় গুলা নিমন্তে পাপ স্বীকৃতি করে থাও সত। মাত্র যে বিষয় গুলাকর সম্বন্ধে আমি স্বীকারোক্তি করে থাও সেই বিষয় গুলা আমি প্রকৃতির গ্রহণ করে থাও কি খ্রিস্ট কি প্রকৃতির আপনার ভবন মধ্যে অনেক সে তো অধিকতর এক ক্ষুদ্র দল মধ্যে বাস করে রহবে। বর্তমান দানিয়েলঙ্ক সত্রী সপ্তাহ কু আসন্তু টিকে আলোচনা করে দেখিবা। হই পারে মু এখানে আউ থরে দোহরাই পারে হে সুসমাচার সেবকগণ যদি আপন মানে এতে অসম্মত হুঁতি তবে খুব ভালো কথা। আমি মানে দানিয়েল ন অধ্যায়ে যেপরি পাঠ করে সারিছু তদনুসারে এগুলাক যে তিনোটি বিভিন্ন সময়ে বিভাজিত হইছি সে কথা কু আমি লক্ষ্য করে সারিছু। তিনোটি সময় প্রথমটি সাত সপ্তাহর অবধি তৎপরে বাষট্টি সপ্তাহ অবধি যাকি তিন কোটি দুই সপ্তাহর সময় অটে। তৎপরে এক সপ্তাহর অবধি অটে। সেগুড়াক তিনোটি বিভিন্ন সময়ের কালরে বিভক্ত অটন্তি। পুনি এই কলাপট পরে তাহা তিনোটি ভাগে বিভক্ত হই রইথিবার বিষয় কু এইখানে লাভ করিছি। প্রথম কালর অবধি দ্বিতীয় কালর অবধি পুনি সুসমাচার দ্বারা মোহর বিচার বুদ্ধি অনুসারে পবিত্র আত্মাঙ্ক চালানুসারে সেই সময়ে পরমেশ্বর ঈশ্বর মানুষ পুনশ্চ ফেরাই আনন্তি। সমস্ত সুসমাচার মধ্যে আমরা জানু যে যেপরিকি পাওল তথা অন্য প্রেরিত শিখাইলে তদনুযায়ী আমরা জানু যে পরমেশ্বর যিহুদী জাতি প্রতি পুনশ্চ ফেরিবে। ভাল কথা, যিহুদী জাতি নিমন্তে সে যদি পুনশ্চ ফেরিবাকু যাউছন্তি তেবে এয়াকু দানিয়েলঙ্ক সময় প্রতি আমরা কিপরি ভাবে পুনঃ নির্দেশিত করে পারিবা তাহাকু তো এই যুগান্ত সময় পাই আমমানঙ্কু নিহাতি পক্ষে পুনঃ নির্দেশিত করিবা কই আছি। পুনি বিজাতীয় মণ্ডলীটি উত্থিত হয়ে চালি যাওয়া পরে এয়া সফল হইথায়। কারণ ইসরায়েল জাতি প্রতি সে এক রাষ্ট্র রূপে ব্যবহার করন্তি আমমানঙ্ক সহিত ব্যক্তিগত ভাবে ବ୍ୟବହାର କରନ୍ତି। ଆମେମାନେ ଅଗ୍ରସର କରୁଥିବା ସମୟରେ ମୋ ପାଖରେ କିଛିଟା ଉଦ୍ଧତାଂଶର ଲିଖିତ ବିବୃତ୍ତି ରହିଛି, ଯାହାକୁ ମୁଁ ପାଠ କରିବାକୁ ଚାହିଁବି। ଜେରୁସାଲେମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟାବଧି, ଯାହାର ସମୟଟି ମାର୍ଚ୍ଚ ମାସର 14 ତାରିଖ ଥିଲା, ଯାହା ମାର୍ଚ୍ଚ 14 ତାରିଖରେ ଆରମ୍ଭ ହୋଇଥିଲା। ଆପଣମାନଙ୍କ ମଧ୍ୟରୁ ଯେ କେହି ବ୍ୟକ୍ତି ଏହି ମାସର ଏବିଏ ଶବ୍ଦକୁ ଲେଖି ନେବାକୁ ଇଚ୍ଛା କରନ୍ତି, ତେବେ ଆପଣମାନେ ଜାଣିବେ ଯେ ତାହା ନିଶାନ ନାମରେ ପରିଚିତ ଅଟେ। ନିଶାନ ଯାହାର ଅର୍ଥ ମାର୍ଚ୍ଚ ମାସ ଅଟେ। ଖ୍ରୀଷ୍ଟପୂର୍ବ 445 ମାର୍ଚ୍ଚ ମାସ 14 ତାରିଖରେ ଆଜ୍ଞା ପ୍ରେରିତ ହୋଇଥିଲା ମନ୍ଦିରକୁ ପୁନଃନିର୍ମାଣ କରିବା ନିମନ୍ତେ। ଖ୍ରୀଷ୍ଟପୂର୍ବ 445 ମାର୍ଚ୍ଚ 14 ତାରିଖରେ ଆଜ୍ଞା ପ୍ରଦାନ କରାଯାଇଥିଲା। ଯେହେତୁ ଆପଣମାନେ ଧର୍ମଶାସ୍ତ୍ରର ଅଂଶଗୁଡାକୁ ପାଠ କରିଛନ୍ତି, ତେଣୁ ଆପଣମାନେ ଏହାକୁ ବୁଝନ୍ତି। ପୁଣି ଏହା ଶେଷ ହେବା ପର୍ଯ୍ୟନ୍ତ, ଅର୍ଥାତ୍ ମନ୍ଦିରକୁ ପୁଣି ସହରକୁ ନିର୍ମାଣ କରିବା ନିମନ୍ତେ ଆଉ ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ତାହା 49 ବର୍ଷର ସମୟକୁ ନେଇଥିଲା। ପୁଣି ବାଇବଲ ଏଠାରେ ଯେପରି ପ୍ରକାଶ କରି କହିଅଛି, ଦାନିଏଲ ଯେପରି କହୁଅଛନ୍ତି କିମ୍ବା ଦାନିଏଲଙ୍କୁ ସ୍ୱର୍ଗଦୂତ ଯେପରି କହୁଅଛନ୍ତି, ସେହିପରି ଭାବରେ ପୁଣି ଶଙ୍କର କାଳ ହିଁ ତାହା ଛକ ଓ ପରୀକ୍ଷା ସହିତ ପୁନଃ ନିର୍ମିତ ହେବ। ଆଉ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଏକଥାକୁ ମନେ କରିପାରନ୍ତି ଯେ ଏକ ହସ୍ତରେ ଗାନ୍ଥନୀର ଇଟା ଆଉ ଅନ୍ୟ ହସ୍ତରେ ଖଡ଼ଗ ଧରି ଶତ୍ରୁକୁ ଜଗି ରହି ନିର୍ମାଣ କାର୍ଯ୍ୟ ଚାଲିଥିଲା। ପୁଣି ଶଙ୍କର କାଳରେ ଏହା ନିର୍ମିତ ହେବ, ଛକ ଓ ପରୀକ୍ଷା ସହିତ ପୁନଃନିର୍ମାଣ ହେବ। ମୋହର ସମୟ ଗୁଡାକୁ ଲାଭ କରିବାର ପ୍ରକୃତ ସ୍ଥାନଟି ଏହିଠାରେ ରହିଛି। ଆଉ 2-3 କ୍ୟାଲେଣ୍ଡରକୁ ବିଭିନ୍ନ କ୍ୟାଲେଣ୍ଡରକୁ ଆମମାନେ ଲାଭ କରିଅଛୁ। ଆମମାନେ ପୁରାତନ ଜ୍ୟୋତିଷ କ୍ୟାଲେଣ୍ଡର ଆଡ଼କୁ ଫେରିଯାଉ ଆଉ ଆମମାନେ ଲାଭ କରିଥାଉ ଯେ ଜୁଲିଅନ୍ କ୍ୟାଲେଣ୍ଡରରେ ଗୋଟିଏ ବର୍ଷ 365 ଦିନ 6 ଘଣ୍ଟା ଅଟେ। ସେମାନେ ତ ତାରା ଗୁଡିକର ଉପରେ ଅର୍ଥାତ୍ ସାର୍ଦିସ୍ ପୁଣି ଅନ୍ୟାନ୍ୟ ତାରା ଗୁଡିକର ଗତିପଥ ଉପରେ ନିର୍ଭର କରି ପୁଣି ସୌରମଣ୍ଡଳର ଅନ୍ୟାନ୍ୟ ଗ୍ରହ ଗୁଡାକ ଉପରେ ନିର୍ଭର ରଖି ତାହାକୁ ପ୍ରସ୍ତୁତ କରନ୍ତି। ତତ୍ପରେ ରୋମିଓ ମାନଙ୍କ କ୍ୟାଲେଣ୍ଡର ଯାହା ଉପରେ ଆମେମାନେ ଏତେବେଳେ ଆଶ୍ରିତ ରହିଅଛୁ, ତା ମଧ୍ୟରେ ବର୍ଷଟିଏ 365 ଦିନର ଅବଧି ରୂପେ ପରିଚିତ। ମାତ୍ର ଏକ ଖ୍ରୀଷ୍ଟୀୟ ଅର୍ଥାତ୍ ଭାବବାଣୀୟ କ୍ୟାଲେଣ୍ଡର ଅନୁସାରେ ବର୍ଷଟିଏ କେବଳ 360 ଦିନର ଅବଧି ଅଟେ, ସେ କଥା ଆମମାନଙ୍କୁ ଜଣା। ତେଣୁ ଏପରି ଧରଣର ବିଭ୍ରାଟ ଯେ କିପରି ହେଲା, ସେଥିପାଇଁ ଆମମାନେ ବିବ୍ରତ ହୋଇ ବିସ୍ମୟ ପ୍ରକାଶ କରିଥାଉ। ପୁଣି ମୋ ସ୍ୱୟଂରୁ କହୁଥିବା ଅନୁସାରେ ମୁଁ କେବଳ ଏପରି କହିପାରେ, ମୁଁ ଏପରି ବିଶ୍ୱାସ କରେ ଯେ ପୂର୍ବର ସେହି ମହାପ୍ଲାବନର ବିନାଶ କାଳରେ କିମ୍ବା ମହାପ୍ଲାବନର ପୂର୍ବବର୍ତ୍ତୀ ବିନାଶ କାଳରେ ଆଇବଙ୍କ ଥକ ସମୟ ପୂର୍ବେ ପୁଣି ସେହିପରି ଭାବରେ ଅନ୍ୟାନ୍ୟ ବିଗତ ଯୁଗରେ ସେମାନେ ତାରା ଗୁଡାକର ଗତିପଥ ଉପରେ ନିର୍ଭର କରି ସମୟ ସୀମାକୁ ରକ୍ଷା କରୁଥିଲେ। ତତ୍ପରେ ଆମମାନେ ବୁଝିଥାଉ ଯେ କିମ୍ବା ସେହି ସମୟର ପୂର୍ବବର୍ତ୍ତୀ ଅବସ୍ଥାରେ ଏହି ଜଗତର ପୃଷ୍ଠକୁ ସମାନ୍ତରକୁ ରକ୍ଷା କରି ସିଧାସଳଖ ଅବସ୍ଥାକୁ ରହିଥିଲା। ପୁଣି ମନୁଷ୍ୟର ପାପରେ ପତିତ ହେବା ପରେ ଜଗତର ପୂର୍ବାବସ୍ଥାରେ ପରିବର୍ତ୍ତନ ଘଟିଥିଲା ଆଉ ଏହା ଟିକେ ଢଳି ପଡିଥିଲା। ତତ୍ପରେ ଜଳପ୍ଲାବନ ଆସିଥିଲା, ସେହି ହେତୁ ତୁଷାରର ଏକ ବିସ୍ତୀର୍ଣ୍ଣ କ୍ଷେତ୍ରକୁ ଆମମାନେ ହାସଲ କରିଅଛୁ। ପୁଣି ସେ ପ୍ରକାର ଧରଣର ଅନେକ କିଛି ବିଷୟକୁ ଆମମାନେ ଲାଭ କରିଅଛୁ। ତେଣୁ ପୃଥିବୀର ଉର୍ଦ୍ଧ୍ୱ ଭାଗ ଆଉ ନିମ୍ନ ଭାଗ ଉଭୟଟି ବରଫାଚ୍ଛନ୍ନ ଅଟେ, ସେ କଥାଟି ଆମମାନଙ୍କୁ ଜଣା। ଏହି ପୃଥିବୀ ପୃଷ୍ଠଟି ଆଉ ସିଧା ସଳଖ ଅବସ୍ଥାରେ ରହିନାହିଁ, ଏହା ତ ଏକତରଫକୁ ଢଳି କରି ରହିଛି। ଚନ୍ଦ୍ରର ଆଉ ତାରାଗଣର ଅବସ୍ଥିତି ଯେଉଁପରି ଅବସ୍ଥା ମଧ୍ୟ ରହିଛି, ଏହା ସେହି ସ୍ଥିତିରୁ ଢଳି ଯାଇ ଅପସରିତ ହୋଇଅଛି ଯେଉଁ କ୍ଷେତ୍ରରୁ ସେମାନେ ଅବଲୋକନ କରୁଥିଲେ, ପୁଣି ତତ୍ପରେ ସେମାନେ ତହିଁରୁ ଦୂରେଇ ଯାଇଥିଲେ। କିମ୍ବା ଏହାଦ୍ୱାରା ଆପଣମାନେ ନିଜର ସମୟ ଜ୍ଞାନକୁ ଆଉ କଦାପି ରକ୍ଷା କରିପାରିଲେ ନାହିଁ, ଯେହେତୁ ଏହା ଏକପାଖିଆ ଭାବେ ଢଳି କରି ରହିଛି, କିଛି କାଂଶରେ ଅଣେଇ ହୋଇପଡିଛି। ସେହି ହେତୁ ଏହା ସେହି ତାରା ଗୁଡିକୁ ସମୟରେ ଆଦୌ ସ୍ପର୍ଶ କରି ବିଚଳିତ କରିବ ନାହିଁ, ଯେହେତୁ ସେହି ତାରା ଗୁଡାକର ଚଳାପଥରୁ ଏହା ବିଶୃଙ୍ଖଳିତ ହୋଇ ରହିଛି। ଆପଣମାନେ ବୁଝିଲେ କି, ସେ କଥାକୁ ଆପଣମାନେ ବୁଝିଲେ କି, ଏହା ଯେ ତାହା ହିଁ ଅଟେ ସେପରି କଥାକୁ ମୁଁ ବିଶ୍ୱାସ କରେ। ସେହି ଅବସ୍ଥାରେ ଏହା ଅଦ୍ୟାବଧି ଅବସ୍ଥିତ ହୋଇ ରହିଅଛି ଆଉ ଏହା ତାହାକୁ କେବଳ ଦର୍ଶାଏ ଯେ ତାହା ତ ସମୟର ଅବସ୍ଥିତିକାଳୀନ ଏକ ଯୁଗ ମାତ୍ର। ଆପଣମାନେ ଲକ୍ଷ୍ୟ କରିପାରନ୍ତି ନାହିଁ କି, ପରମେଶ୍ୱର କୌଣସି ବସ୍ତୁକୁ ଅବ୍ୟବସ୍ଥିତ ଅବସ୍ଥାରେ ରଖିନଥାନ୍ତି, କେବଳ ସେ ତ ଏହାକୁ ସେହି ସମୟ ପର୍ଯ୍ୟନ୍ତ ଅଗ୍ରସର କରିବାକୁ ଛାଡି ଦିଅନ୍ତି। ପୁଣି ସେପରି ଧରଣର କାର୍ଯ୍ୟ ଯେ ପ୍ରକୃତରେ ହୋଇଥିଲା ଏପରି ବିଷୟକୁ ମୁଁ ବିଶ୍ୱାସ କରେ। ପୁଣି ଏହି ଯୁଗାନ୍ତ ସମୟରେ ତାହା ଏପରି ଅଟେ ଯେ ଏହି ସକଳ ଗୁପ୍ତ ବିଷୟକୁ ପରମେଶ୍ୱର ଆପଣଙ୍କ ମଣ୍ଡଳୀ ନିକଟରେ ବର୍ତ୍ତମାନ ପ୍ରକଟ କରିବାକୁ ଯାଉଅଛନ୍ତି। ସେ ଏହାକୁ ଏଥିପୂର୍ବେ ଆଦୌ କରିନାହାନ୍ତି, ପୁଣି ସେ ଏହାକୁ ପୂର୍ବେ ସେପରି ପ୍ରକଟ ନ କରିବାର କାରଣଟି ଏହା ମଣ୍ଡଳୀକୁ ନିରନ୍ତର ଅପେକ୍ଷା କରି ରହିବାକୁ ଆଉ ସର୍ବଦା ପ୍ରାର୍ଥନାରତ ହୋଇ ରହିବାକୁ, ପୁଣି ସେ ଯେ କେତେବେଳେ ଉପସ୍ଥିତ ହେବ ସେ କଥାକୁ ଅବଗତ କରାଇବାକୁ ସେ ତାହାକୁ ସେପରି ଭାବରେ କାର୍ଯ୍ୟକାରୀ କରନ୍ତି। ତଥାପି ଆପଣମାନେ ମନେ ପକାନ୍ତୁ, ଦାନିଏଲ 12 ଅଧ୍ୟାୟରେ ସେ କହିଥିଲେ ଶେଷ କାଳରେ ଜ୍ଞାନୀମାନେ ଏ କଥାକୁ ବୁଝିବେ, ଏହି ଶେଷ କାଳରେ ବୁଝିବେ, ବୁଝନ୍ତି ତ, ଏହା ତାଙ୍କୁ ଦତ୍ତ ହୋଇସାରିଛି। ବୁଦ୍ଧିର ଆତ୍ମା ମଣ୍ଡଳୀ ମଧ୍ୟକୁ ଏନିମନ୍ତେ ପ୍ରେରିତ ହୁଅନ୍ତି, ଯେପରିକି ପବିତ୍ର ଆତ୍ମାଙ୍କ ପ୍ରକାଶନ ଦ୍ୱାରା ମଣ୍ଡଳୀକୁ ଅବଗତ କରାନ୍ତି, ପୁଣି ପ୍ରକଟ କରାନ୍ତି ଯେ ଆମମାନେ କି ପ୍ରକାର ଦିନମାନଙ୍କରେ ପ୍ରକୃତରେ ବାସ କରୁଅଛୁ। ଠିକ ସେହିପରି ଭାବରେ ଯେପରି ଗାବ୍ରିଏଲ ଦାନିଏଲ ନିକଟକୁ ଆସିଥିଲେ, ଏହି ଯୁଗାନ୍ତ ସମୟରେ ପବିତ୍ର ଆତ୍ମା ମଣ୍ଡଳୀ ନିକଟରେ ସେ ଗୁଣ ପୁଣି ରହସ୍ୟପୂର୍ଣ୍ଣ ବିଷୟକୁ ପ୍ରକଟ କରିବାକୁ ଆସୁଅଛନ୍ତି। ଆପଣମାନେ ଏହାକୁ ବର୍ତ୍ତମାନ ବୁଝିଲେ କି? ତେଣୁ ତାହା ତ ଜ୍ୟୋତିଷ ବିଜ୍ଞାନର କ୍ୟାଲେଣ୍ଡରକୁ ପୁଣି ଜୁଲିଅନ କ୍ୟାଲେଣ୍ଡରକୁ ବ୍ୟର୍ଥ କରି ଅସ୍ୱୀକାର କରିଦେବ, ଖ୍ରୀଷ୍ଟୀୟ ବର୍ଷକୁ ଗ୍ରହଣ କରିନେବ, ଯେହେତୁ ଏହି ଜଗତ ଅଣେଇ ହୋଇ ରହିଅଛି। ବିଦ୍ୟାଳୟରେ ପାଠ କରୁଥିବା ସମୟରୁ ଆମମାନେ ସେ କଥାକୁ ଭଲ ଭାବେ ଜାଣୁ, ପୁଣି ଏହା ଅବ୍ୟବସ୍ଥିତ ଅବସ୍ଥାରେ ରହିଅଛି। ସେହେତୁ ସେହି ତାରା ଗୁଡିକ ଏକକାଳୀନ ସମୟରେ ପୃଥିବୀର ପରିକ୍ରମର କକ୍ଷପଥରେ ଆଦୌ ଚାଳିତ ହେବେ ନାହିଁ। ସେହେତୁ ରୋମିଓ କ୍ୟାଲେଣ୍ଡରଟି ମଧ୍ୟ ଆଦୌ ସଠିକ ନୁହେଁ, ଯେହେତୁ ଦିନ ଗୁଡାକୁ ଆପଣମାନେ କଦାପି ଏକତ୍ରିତ ରୂପେ ବ୍ୟବସ୍ଥାପିତ କରି ପାରନ୍ତି ନାହିଁ। ଏପରି ଅନେକ କିଛି ବିଷୟ ଉଚିତ ପ୍ରକାର ରହିଛି, ଯାହା ଉପରେ ମୁଁ ଅଧିକ କିଛି ବିଷୟକୁ କହିପାରନ୍ତି, ଏହି ସ୍ଥାନରେ ସେପରି କହିପାରନ୍ତି, ଏପରିକି ଆମମାନେ ଲାଭ କରିଥାଉ, ଏପରିକି ପ୍ରକୃତିର ମାଧ୍ୟମରେ ଆମେମାନେ ପାଇଥାଉ। ପ୍ରକୃତି ସୁଦ୍ଧା ଆମମାନଙ୍କୁ ଶିକ୍ଷା ଦିଏ ଯେ ବର୍ଷର ପ୍ରତିଟି ମାସ ବାସ୍ତବରେ 30 ଦିନର ସମଷ୍ଟି ଅଟେ। ଆସନ୍ତୁ ପ୍ରକାଶିତ ବାକ୍ୟ ପୁସ୍ତକର ମଧ୍ୟକୁ ଯିବା, ଯେଉଁ ସ୍ଥାନରେ ସେହି ଦୁଇ ଜଣ ମାଓବାଦୀଙ୍କ ସମୟର ଦିନମାନଙ୍କ ଉପରକୁ ଆମମାନେ ବିଚାର କରିବାକୁ ଯାଉଅଛୁ। ବାଇବଲ ଏପରି ବ୍ୟକ୍ତ କରିଥିଲା, ସେମାନେ 1260 ଦିନ ଧରି ଭାବବାଣୀ କଲେ। ତେଣୁ ଆପଣମାନେ ଯଦି ଜ୍ୟୋତିଷ ଶାସ୍ତ୍ରର କ୍ୟାଲେଣ୍ଡରକୁ ଗ୍ରହଣ କରି ଏହି ଦିନ ଗୁଡାକୁ ଗଣନ୍ତି, ତେବେ ତାହା ତ 3.5 ବର୍ଷର ସମୟକୁ ଆଦୌ ସୂଚିତ କରିବ ନାହିଁ। ତତ୍ପରେ ରୋମିଓ କ୍ୟାଲେଣ୍ଡରକୁ ଆପଣମାନେ ଯଦି ଗ୍ରହଣ କରନ୍ତି, ଯାହାକୁ ଆମମାନେ ଆଜିକାଲିର ସମୟରେ ଗ୍ରହଣ କରିଅଛୁ, ଏହା ମଧ୍ୟ ସେହି ସମୟ ସୀମାକୁ 3.5 ବର୍ଷର ସମୟକୁ ଆଦୌ ସୂଚିତ କରିବ ନାହିଁ। କିନ୍ତୁ ଆପଣମାନେ ଯଦି ଭାବମାନୀୟ କ୍ୟାଲେଣ୍ଡରକୁ ଗ୍ରହଣ କରି କଳନା କରନ୍ତି, ତେବେ ପାଇବେ ଯେ ବର୍ଷର ପ୍ରତିଟି ମାସ 30 ଦିନର ଅବଧିକୁ ନେଇ ଏହା 3.5 ବର୍ଷକୁ ଠିକ 1260 ଦିନ ସମୟ ସୀମା ମଧ୍ୟରେ ସୂଚିତ କରିଦେବ। ବୁଝନ୍ତି ତ, କେତେକ ମାସକୁ ଆମମାନେ 30 ଦିନର, ପରବର୍ତ୍ତୀ କେତେକ ମାସକୁ 31 ଦିନର, କେତେକକୁ 28 ଦିନର, ଏପରି ବିଭିନ୍ନ ତାରିଖ ମଧ୍ୟରେ ଆମମାନେ ସେଗୁଡାକୁ ହାସଲ କରିଅଛୁ। ବୁଝନ୍ତୁ, ଆମମାନେ ତ ଏହିସବୁରେ ଗଣ୍ଡଗୋଳିଆ ଅବସ୍ଥାରେ ପଡ଼ିସାରିଛୁ, କିନ୍ତୁ ପରମେଶ୍ୱର ସେ ତ ଏହାକୁ ଅଙ୍କା ବଙ୍କା ତଳକୁ ଉପରକୁ ଆଗକୁ ଆଉ ପଛକୁ ଏପରି କରି ଆଦୌ ବ୍ୟବସ୍ଥିତ କରିନଥାନ୍ତି। ସେ ତ ସବୁକିଛି ବିଷୟକୁ ଠିକ ସମାନ୍ତର ଭାବେ ବ୍ୟବସ୍ଥିତ କରନ୍ତି। ଆଜ୍ଞା, ହଁ, ତାହା ହିଁ ଗୋଟିଏ ମାସ 30 ଦିନର ଠିକ ସମାନ ଧରଣର ବିଷୟ ଅଟେ। ଏପରି ନୁହେଁ ଯେ 31 ଦିନର ତତ୍ପରେ ପୁଣି 30 ଦିନର ପୁଣି ଅନ୍ୟଟି କିଛିଟା ଭିନ୍ନ ପ୍ରକାର ଦିନର, ଏପରି ଆଦୌ ନୁହେଁ। ବୁଝନ୍ତି ତ, କିନ୍ତୁ ପରମେଶ୍ୱରଙ୍କ ଏହି ବିରାଟ ସୃଷ୍ଟିର ମଧ୍ୟରେ ଏହାକୁ ସେହିପରି ଧରଣ କରି ବ୍ୟବସ୍ଥିତ କରାଯାଇଥିଲା, ଯେପରିକି ଆପଣମାନେ ଅର୍ଥାତ୍ ମଣ୍ଡଳୀ ଜାଗି ରହିଥିବ, ନିରନ୍ତର ପ୍ରାର୍ଥନା କରୁଥିବ, ପ୍ରସ୍ତୁତ ହୋଇ ରହିଥିବ, ପୁଣି ନିଜର ବସ୍ତ୍ରକୁ ମେଷ ଶାବକଙ୍କ ରକ୍ତରେ ଧୌତକୃତ କରି ରଖିଥିବ। ତଥାପି ଓହୋ, ଏହି ଯୁଗାନ୍ତର ଦିନମାନଙ୍କରେ ସେ ପ୍ରତିଜ୍ଞା କରି କହିଥିଲେ ଯେ ଆରେ ବାମ, ଆମମାନେ ଯେ କେଉଁ ସ୍ଥାନରେ ଅବସ୍ଥାନ କରୁଅଛୁ ସେ କଥାକୁ ଲକ୍ଷ୍ୟ କରନ୍ତୁ। ଏହାକୁ ପ୍ରକଟ କରିବାର ଏକମାତ୍ର ଉଦ୍ଦେଶ୍ୟକୁ ଆପଣମାନେ ମନେ ରଖିଥାନ୍ତୁ। ତତ୍ପରେ ସେ କ୍ଷେତ୍ରରେ ଯଦି 7 ବୋଲି କିଛି ଥିଲା, ଧ୍ୟାନ ଦିଅନ୍ତୁ, ସେହି କ୍ଷେତ୍ରରେ ପ୍ରକୃତରେ 49 ଦିନର ଏକ ସମୟସୀମା ଥିଲା, କିମ୍ବା ମନ୍ଦିରକୁ ପୁନଃନିର୍ମାଣ କରିବାକୁ ପ୍ରକୃତରେ ତାହା 49 ବର୍ଷର ସମୟକୁ ନେଇଥିଲା। ସଂଖ୍ୟା 7 ସେଗୁଡାକ ତ 7ଟି ଭାବମାନୀୟ ସପ୍ତାହ ଅଟେ, 7 ସପ୍ତାହ, କାରଣ ମନ୍ଦିର ପୁନଃନିର୍ମାଣ ନିମିତ୍ତ 7 ସପ୍ତାହ ନିରୂପିତ ହୋଇଥିଲା, ମାତ୍ର ଏହା ପ୍ରକୃତରେ 49 ବର୍ଷରେ ପୁନଃନିର୍ମିତ ହୋଇଥିଲା। ବର୍ତ୍ତମାନ ସପ୍ତାହର ସମୟ ନିରୂପଣର ଆକ୍ଷରିକ ଅର୍ଥକୁ ଆମମାନେ ହାସଲ କଲୁ, କାରଣ ଯଦି ବାଇବଲ ଏପରି କହିଥିଲା, ପୁଣି ସ୍ୱର୍ଗଦୂତ ଜଣକ ଏପରି କହିଥିଲେ ଯେ ମନ୍ଦିର ପୁନଃନିର୍ମାଣ ହେବା ପର୍ଯ୍ୟନ୍ତ ତାହା 7 ସପ୍ତାହର ସମୟକୁ ନେଇଥିଲା ଆଉ ମନ୍ଦିରକୁ ନିର୍ମାଣ କରିବାରେ ତାହା ପ୍ରକୃତରେ 49 ବର୍ଷର ସମୟକୁ ନେଇଥିଲା। ମାର୍ଚ୍ଚ 14 ଖ୍ରୀଷ୍ଟପୂର୍ବ 538ରୁ ଆରମ୍ଭ କରି ମନ୍ଦିରକୁ ନିର୍ମାଣ କରିବାରେ 49 ବର୍ଷର ସମୟ ଲାଗିଥିଲା। ମନ୍ଦିରକୁ ପୁଣି ନଗରକୁ ପୁନଃସ୍ଥାପିତ କରିବାକୁ ପ୍ରକୃତରେ 49 ବର୍ଷ ଲାଗିଥିଲା। ସୁତରାଂ ଆମେ କଣ ପାଇଲୁ, ଆମେ ପ୍ରକୃତରେ କଣ ହାସଲ କଲୁ, ଅର୍ଥାତ 7 ସପ୍ତାହର ଅର୍ଥ ଯଦି 49 ବର୍ଷ ହୁଏ ତେବେ ତ 1 ସପ୍ତାହର ସମୟ ସୀମା 7 ବର୍ଷ ଅଟେ, ତତ୍ପରେ 7ର 7 ଗୁଣା 49 ଅଟେ। ତାହା ହିଁ ପ୍ରକୃତରେ ସତ୍ୟ କଥା। ଆପଣ ମାନଙ୍କର ସ୍ଥିତିଟି ସେଇଠାରେ, ଆପଣମାନେ ସେଇଠାରେ ଆସି ଉପସ୍ଥିତ ଅଟନ୍ତି, ତେଣୁ ଏହାରି ଉପରେ ଅଧିକ କିଛି ପ୍ରଶ୍ନ ପଚାରିବାର ବିଷୟ ଆଉ ଆଦୌ ନାହିଁ। ଆମମାନେ ବର୍ତ୍ତମାନ ଜାଣିଲୁ ଯେ ପ୍ରତିଟି ସପ୍ତାହର ଅର୍ଥ 7 ବର୍ଷ ଅଟେ। ଆପଣମାନେ ଏହାକୁ ବୁଝିଲେ କି? ଆସନ୍ତୁ ଆମେ ସମସ୍ତେ ଏକତ୍ରିତ ରୂପେ ତାହାକୁ କହିବା, 1 ସପ୍ତାହ = 7 ବର୍ଷ ଅଟେ। ଆମମାନେ ଯେ ଏହାକୁ ଲାଭ କଲୁ ସେ କଥା ଆମେ ସମସ୍ତେ ଜାଣୁ। 1 ସପ୍ତାହ = 7 ବର୍ଷ ଅଟେ। ଏହି ସ୍ଥାନରେ, ଠିକ ଏହି ସ୍ଥାନରେ ଆମମାନେ ପ୍ରଥମ ସପ୍ତାହର ମଧ୍ୟରେ ବିଦ୍ୟମାନ ଅଟୁ। ମନ୍ଦିରକୁ ପୁନଃନିର୍ମାଣ କରିବାରେ 49 ବର୍ଷ ଲାଗିଥିଲା। ପୁଣି ଏଠାରେ ନକ୍ସାର ଉପରେ ଅଙ୍କିତ ଥିବା ରେଖାଟି ଏହା ତ ଜିହୁଦୀ ରାଷ୍ଟ୍ରକୁ ପ୍ରତିନିଧିତ୍ୱ କରିଥାଏ, ଯେପରିକି ଏହା ପାର କରି ଚାଲିଯାଏ। ଏହା ତ କେବଳ ଏକ କାଳ ଅଟେ। ପୁଣି ଏହା ସେହି ସ୍ଥାନରେ ଯେତେବେଳେ ଅକାମି ହୋଇପଡେ ସେହି କ୍ଷେତ୍ରରେ ଏହା ଜିହୁଦୀ ରାଷ୍ଟ୍ରରୁ ପୃଥକ ହୋଇଯାଏ, ପୁଣି ବିଜୟାତ୍ୟମାନଙ୍କ ସମୟକୁ ସୂତ୍ରପାତ କରିଥାଏ, ତତ୍ପରେ ପୁନଃ ଅଗ୍ରସର କରିଚାଲେ ଆଉ ଜିହୁଦୀମାନଙ୍କୁ ଆକର୍ଷିତ କରେ, ପୁଣି ଏହିପରି ଭାବରେ ଆଗକୁ ବଢେ। ଆଉ ବିଜୟାତ୍ୟମାନଙ୍କ ପାଇଁ ଯେପରି କିଛି ନିର୍ଦ୍ଦିଷ୍ଟ ସମୟ ସୀମାକୁ ଧାର୍ଯ୍ୟ କରାଯାଇ ନଥିଲା, ସେମାନଙ୍କୁ ତାହା ଦତ୍ତ ହୋଇନଥିଲା, କେବଳ ବିଜୟାତ୍ୟମାନଙ୍କ ସମୟ ଏତିକିଟି ମାତ୍ର କୁହାଯାଇଥିଲା। ତତ୍ପରେ ଆମେମାନେ ଦେଖିଲୁ ଏପରିକି ଯୀଶୁ ମଧ୍ୟ ସେମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ସମୟର ସୀମାକୁ ଦେଇ କିଛି କହିନଥିଲେ, ଯେହେତୁ ଲୁକ 21:24ରେ ଯୀଶୁ କହିଥିଲେ, ପୁଣି ବିଜାତିମାନଙ୍କର କାଳ ସମ୍ପୂର୍ଣ୍ଣ ନହେଲା ପର୍ଯ୍ୟନ୍ତ ସେମାନେ ପ୍ରଦଳିତ କରିବେ। ମୋତେ ଏହାକୁ ପାଠ କରି କହିବାକୁ ଦିଅନ୍ତୁ, ଯେହେତୁ ଏଠାରେ ତାହା ଟେପ୍ ମଧ୍ୟରେ ଗୃହୀତ ହେବ, ତେଣୁ ଏହାକୁ ଯେ ସଠିକ ରୂପେ ଆମେମାନେ ଉଦ୍ଧୃତ କରିଛୁ ସେଥିରେ ଆମେମାନେ ନିଶ୍ଚିତ ହେବାକୁ ଚାହୁଁ। ଭଲ କଥା। ଆପଣମାନେ ଏହାରି ଉପରେ ମୋ ସହିତ ଯଦି ବାଇବଲକୁ ଖୋଲିବାକୁ ଚାହାନ୍ତି, ତେବେ ସାଧୁ ଲୋକଙ୍କ ସୁସମାଚାରର 21:24 ପଦ ତାହା ଅଟେ। ମୁଁ ପାରୁ ପର୍ଯ୍ୟନ୍ତ ଏହାକୁ ଖୁବ୍ ଧ୍ୟାନପୂର୍ବକ ପାଠ କରିଥିଲି। ଆଉ ସେମାନେ ଖଡ୍ଗଧାରରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ବିଜାତି ମଧ୍ୟକୁ ନୀତ ହେବେ। ସେ କାହା ସମ୍ବନ୍ଧରେ ଏ କଥାକୁ କହୁଛନ୍ତି? ଜିହୁଦୀମାନଙ୍କ ବିଷୟରେ। ତାହା 37 ଶତାବ୍ଦୀରେ ମନ୍ଦିର ଧ୍ୱଂସର ସମ୍ବନ୍ଧରେ ଏକ ଭାବାଣୀ ବାକ୍ୟ ଥିଲା, ଓ ବନ୍ଦୀ ହୋଇ ସମସ୍ତ ବିଜାତି ମଧ୍ୟକୁ ନୀତ ହେବେ। ପୁଣି ଏ କଥାକୁ ମନେ ରଖିଥାନ୍ତୁ ଯେ କେବଳ ବାବିଲକୁ ନୁହେଁ, କେବଳ ରୋମକୁ ସୁଦ୍ଧା ନୁହେଁ, କିନ୍ତୁ ସମସ୍ତ ବିଜାତି ଦେଶକୁ ନୀତ ହେବେ। ତାହା ହିଁ ସେହି ସ୍ଥାନ ଅଟେ ଯେଉଁଠାକୁ ଜିହୁଦୀ ଜାତି ଆଜି ନୀତ ହୋଇଛି, ସମସ୍ତ ବିଜାତି ଦେଶକୁ ପଳାୟନ କରିଛି। ପୁଣି ବିଜାତିମାନଙ୍କର କାଳ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଜେରୁସାଲମ ସେମାନଙ୍କର ପାଳଦଳିତ ହୋଇ ରହିବ। ତେବେ ତ ନିର୍ଦ୍ଧାରିତ କରାଯାଇଥିବା ଏକ ସମୟ ରହିଛି ସତ, ମାତ୍ର ଏହା ଯେ କେବେ ଉପସ୍ଥିତ ହେବ ସେ କଥାକୁ କେହି ଜାଣନ୍ତି ନାହିଁ। ବୁଝନ୍ତି ତ, ଏହା ଏକ ଗୃଢ ରହସ୍ୟର ବାକ୍ୟ ଅଟେ। ବିଜାତୀୟମାନଙ୍କ ସମୟକୁ ଦେଖନ୍ତୁ, କିନ୍ତୁ ଜିହୁଦୀ ଗଣ, ତେବେ ତ ମଣ୍ଡଳୀର ଅବସ୍ଥାଟି ଯେ ସେ ସମୟରେ କିପରି ଥିବ, କିମ୍ବା ମଣ୍ଡଳୀଟି ଯେ କେତେ ଦିନ ଧରି ବିଶ୍ୱାସରେ ଦୁର୍ବଳ ହୋଇ ରହିଥିବ ସେ ବିଷୟକୁ ଆମମାନେ କହିପାରିବୁ ନାହିଁ, କିମ୍ବା ମଣ୍ଡଳୀ ଯେ କେବେ ଉର୍ଦ୍ଧ୍ୱକୁ ନୀତ ହୋଇଯିବ, କିମ୍ବା ତା ସହିତ କେତେବେଳେ ଯେ କଣ ଘଟଣା ଘଟିବ ସେ ବିଷୟକୁ ଆମମାନେ କହିପାରିବା ନାହିଁ। କିନ୍ତୁ ଜିହୁଦୀମାନଙ୍କୁ ଲକ୍ଷ୍ୟ କରନ୍ତୁ, ସେମାନେ ତ ସମୟର ସୂଚକ ଅଟନ୍ତି, ବର୍ଷର କ୍ୟାଲେଣ୍ଡରଟି ସେହି ସ୍ଥାନରେ ରହିଛି। ଆପଣମାନେ ଏହାକୁ ବୁଝୁଛନ୍ତି କି? ପରମେଶ୍ୱର ତ ସେମାନଙ୍କୁ ନିର୍ଦ୍ଦିଷ୍ଟ ରୂପେ ଏକ ଦିନ, ଘଣ୍ଟା ଆଉ ସମୟ ଦେଇଛନ୍ତି, କିନ୍ତୁ ବିଜାତିମାନଙ୍କୁ ସେପରି କିଛି ନିର୍ଦ୍ଦିଷ୍ଟ ସମୟ, କାଳ, ଦିନ ଆଉ ଘଣ୍ଟା ଦେଇନାହାନ୍ତି। ସେ ତ ଜିହୁଦୀମାନଙ୍କୁ ଦେଇଥିଲେ। ତେଣୁ ଆସନ୍ତୁ ଆମେ ଜିହୁଦୀମାନଙ୍କୁ ଲକ୍ଷ୍ୟ କରୁ, ତେବେ ଯାଏ ଆମେ ବୁଝିବୁ ଯେ ଆମେ ପ୍ରକୃତରେ କେଉଁ ସ୍ଥାନରେ ଉପସ୍ଥିତ ଅଛୁ। ତେବେ ତ 7 ସପ୍ତାହର ଅବଧିଟି 49 ବର୍ଷ ଥିଲା। ତତ୍ପରେ ଆମେ ଦେଖିଲୁ ଯେ 1 ସପ୍ତାହ ତାହା 7 ବର୍ଷର ଅବଧି ଅଟେ, 1 ସପ୍ତାହ 7 ବର୍ଷର ସମୟ ସୀମା ଅଟେ। ପୁଣି ଆମମାନେ ଏପରି କୁହାଯାଇଅଛୁ ଯେ ଆଜ୍ଞା ପ୍ରକାଶ ହେବା ସମୟ ଅବଧି, ଏହା ସେହି ସ୍ଥାନଟି ଅଟେ ଯେଉଁଠାରେ ସମସ୍ୟା ଦେଖାଦେଇଥାଏ। ପୁଣି ଆମମାନେ ତ କଥିତ ହୋଇଅଛୁ ଆଜ୍ଞା ପ୍ରକାଶ ହେବା ସମୟାବଧି ଅଧିପତି ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଆଉ ମସିହ ସେ ତ ଖ୍ରୀଷ୍ଟ ଥିଲେ ଏହା ସୁନିଶ୍ଚିତ କଥା। ତାହା ଏକ ସପ୍ତାହ ତିନି କୋଡି ଦୁଇ ସପ୍ତାହ ହେବ ଯାହାକି ଅଣସ୍ତରି ସପ୍ତାହର ସମୟକୁ ବୁଝାଏ। ବୁଝନ୍ତି ତ ଉତ୍ତମ ବିଷୟ। ଆଉ ଅଣସ୍ତରି ସପ୍ତାହର ସାତ ଗୁଣା ତାହା ଚାରିଶହ ତେୟାଅଶି ବର୍ଷର ଏକ ସମୟ ସୀମାକୁ ପରିଚିତ କରାଏ। ତେଣୁ ଆପଣମାନେ ପରକୁ ପର କରି ଏହାକୁ ବୁଝୁଛନ୍ତି କି? ଏହାକୁ ଆଉ ଥରେ ପୁନରାବୃତ୍ତି କରି କହିବା ନିମନ୍ତେ ଆପଣମାନେ ଯଦି କହିବେ ତେବେ ତ ସେପରି କରିବାକୁ ମୁଁ ଆନନ୍ଦିତ ହେବି। ପୁଣି ଆମେ ଯେପରି କଥିତ ହୋଇଅଛୁ ତଦନୁସାରେ ଆଜ୍ଞା ପ୍ରକାଶ ହେବା ସମୟାବଧି ନଗରକୁ ପୁନର୍ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟାବଧି ଅଧିପତି ମସିହଙ୍କ ପର୍ଯ୍ୟନ୍ତ ସାତ ସପ୍ତାହ ହେବ। ସାର୍ ତାହା ତ ପ୍ରଥମ ଭାଗଟି ସର୍ବପ୍ରଥମ ଅଂଶ ଅଟେ। ସାତ ସପ୍ତାହ ପୁଣି ତିନି କୋଡି ଦୁଇ ସପ୍ତାହ ଯାହାକି ବାଷଠି ସପ୍ତାହକୁ ପ୍ରସ୍ତୁତ କରେ। ପୁଣି ସାତ ସପ୍ତାହ ତାହା ଅଣଷଠି ସପ୍ତାହକୁ ପ୍ରସ୍ତୁତ କରେ। ଅଣସ୍ତରି ସପ୍ତାହକୁ ପ୍ରସ୍ତୁତ କରେ। ଅଣସ୍ତରି ସପ୍ତାହର ସାତ ଗୁଣା ଏହା ଚାରିଶହ ତେୟାଅଶି ବର୍ଷକୁ ପ୍ରସ୍ତୁତ କରେ। ସେହି ହେତୁରୁ ମସିହଙ୍କ ପର୍ଯ୍ୟନ୍ତ ତେଣୁ ଏହି ଅଂଶକୁ ଆମମାନେ ଏତେବେଳେ ଆସି ପହଞ୍ଚିଛୁ। ସୁତରାଂ ମସିହଙ୍କ ସମୟ ପର୍ଯ୍ୟନ୍ତ ପ୍ରକୃତରେ ଚାରିଶହ ତେୟାଅଶି ବର୍ଷ ହିଁ ଅଟେ। ହଁ ଚାରିଶହ ତେୟାଅଶି ବର୍ଷ ହେବ। ପୁଣି ଏପ୍ରିଲ ଦୁଇ ତାରିଖ ତିରିଶ ଖ୍ରୀଷ୍ଟାବ୍ଦରେ ଯୀଶୁଖ୍ରୀଷ୍ଟ ଏକ ଧଳା ରଙ୍ଗର ଗଧ ଉପରେ ଚଢି ଜେରୁସାଲମକୁ ଖଜୁରୀ ବାହୁଙ୍ଗା ରବିବାର ଦିନ ବିଜୟ ଯାତ୍ରା କରିଥିଲେ। ତିରିଶ ଖ୍ରୀଷ୍ଟାବ୍ଦରେ ଖଜୁରୀ ବାହୁଙ୍ଗା ଉତ୍ସବର ରବିବାର ଦିନ ଯୀଶୁ ଜେରୁସାଲମକୁ ଯାତ୍ରା କରିଥିଲେ। ତତ୍ପରେ ଖ୍ରୀଷ୍ଟପୂର୍ବ ଚାରିଶହ ପଇଁଚାଳିଶରୁ ଖ୍ରୀଷ୍ଟାବ୍ଦ ତିରିଶ ପର୍ଯ୍ୟନ୍ତ ତାହା ପ୍ରକୃତରେ ଚାରିଶହ ପଞ୍ଚସ୍ତରି ବର୍ଷର ସମୟ ସୀମା ଅଟେ। ତଥାପି ଆମେ ଯେପରି ଅଧ୍ୟୟନ କରି ଦେଖିଥିଲୁ ଯେ ଅଣସ୍ତରୀ ସପ୍ତାହର ଅବଧି ତାହା ତ ଚାରିଶହ ତେୟାଅଶି ବର୍ଷର ସମୟକୁ ପ୍ରସ୍ତୁତ କରିଥାଏ। ତେଣୁ ସମସ୍ୟାଟି ଯେଉଁ ସ୍ଥାନରେ ଦେଖାଯାଇଥାଏ ତାହା ଠିକ ଏହି ସ୍ଥାନ ଅଟେ। ବୁଝନ୍ତି ତ ଆମମାନେ ଏହି ସ୍ଥାନରେ ବାଇବଲର ଦୃଷ୍ଟିକୋଣରେ ଥାଇ ବାଇବଲରୁ ବର୍ଷର ସୂଚନାକୁ କେବଳ ଲାଭ କରିଥାଉ ଯେ ତାହା ତ କେବଳ ଚାରିଶହ ପଞ୍ଚସ୍ତରି ବର୍ଷର ଏକ ସମୟ ସୀମାକୁ ସୂଚିତ କରୁଅଛି। ମାତ୍ର ପ୍ରକୃତରେ ଏହା ଚାରିଶହ ତେୟାଅଶି ବର୍ଷର ଏକ ସମୟ ସୀମା ଥିଲା ଯାହାକି ଆଠ ବର୍ଷର ଏକ ଭିନ୍ନତାର ଅବଧିକୁ ସୂଚାଏ। ପରମେଶ୍ୱର ଏହାକୁ ଆଦୌ ବ୍ୟର୍ଥ କରିପାରନ୍ତି ନାହିଁ। ଯଦି ସେ ତାହା ଏତିକିଟା ଧାର୍ଯ୍ୟ ଦିନର ସମୟ ବୋଲି କହିଥିଲେ ତେବେ ତାହା ସେତିକିଟା ଦିନ ହିଁ ଅଟେ। ଯଦି ସେ ଏତିକିଟି ମାତ୍ର ବୋଲି କହିଥିଲେ ତେବେ ତାହା ସେତିକିଟା ମାତ୍ର ହିଁ ଅଟେ। ତେଣୁ ଆମେ କଣ କରିବାକୁ ଯାଉଅଛୁ? ତେଣୁ ଖ୍ରୀଷ୍ଟପୂର୍ବ ଚାରିଶହ ପଞ୍ଚସ୍ତରିରୁ ଖ୍ରୀଷ୍ଟାବ୍ଦ ତିରିଶର ସମୟ ସ୍ଥିତି ଏଗୁଡିକ ଜୁଲିଅନ ଅଥବା ଜ୍ୟୋତିଷ ଶାସ୍ତ୍ରରୁ ପ୍ରମାଣିତ ବର୍ଷ ଗୁଡାକ ଅଟନ୍ତି। ଯେଉଁ ଉଭୟ ଦିନ ମଧ୍ୟରେ ବର୍ଷଟା ତିନିଶହ ପଞ୍ଚଷଠି ଦିନ ଛଅ ଘଣ୍ଟା ସମୟ ଅଟେ। କିନ୍ତୁ ସେହି ଦିନ ଗୁଡାକୁ ଆମମାନେ ନିଜର ଭାବବାଣୀୟ ବର୍ଷ ଗୁଡାକ ଦ୍ୱାରା ଘଟାଇଥାଉ। କିଛି କ୍ଷଣ ନିମନ୍ତେ ମୋତେ ଏହି ସ୍ଥାନରେ ଅଟକି ଯିବାକୁ ଦିଅନ୍ତୁ, ଯେପରିକି ଆପଣମାନେ ଏ କଥାକୁ ବିନା କୌଣସି ଦ୍ୱିଧାରେ ବୁଝିଯିବେ। ସେହି ଗୋଟିଏ ମାତ୍ର ସ୍ଥାନକୁ ମୁଁ କୌଣସି ପ୍ରକାରେ ସ୍ୱୀକୃତି ଦେବି ନାହିଁ। ମୁଁ ଧର୍ମଶାସ୍ତ୍ରର ସମସ୍ତ ଅଧ୍ୟାୟକୁ ପରିଚିତ କରାଇପାରେ। ପୁଣି ଆପଣମାନଙ୍କୁ ପ୍ରମାଣ କରି କହିଦେଇପାରେ ଯେ ସେହି ସାତ ଦିନ ସାତ ଅଟନ୍ତି। ଏକ ସପ୍ତାହ ସାତ ବର୍ଷର ଅବଧି ଅଟେ। ବାଇବଲ ମଧ୍ୟରେ ତଦ୍ରୂପ ହିଁ ଅଟେ। ପ୍ରକାଶିତ ବାକ୍ୟର ତେର ଅଧ୍ୟାୟରୁ ମୁଁ ଏହାକୁ ଉଦ୍ଧାର କରି ପରିଚିତ କରାଇଥିଲି, କିମ୍ବା ଏଗାର ଅଧ୍ୟାୟ ତିନି ପଦରୁ ଉଦ୍ଧୃତ କରି ପ୍ରମାଣିତ କରିଥିଲି। ସେହି ଉଭୟ ଭାବବାଦୀ ଏକ ହଜାର ଦୁଇଶହ ତିନି କୋଡି ଦିନ ପର୍ଯ୍ୟନ୍ତ ଭାବବାଣୀ କରିବେ, ଯାହାକି ଜିହୁଦୀମାନଙ୍କ ମଧ୍ୟ ସ୍ଥିତ ଏକ ସପ୍ତାହର ଠିକ ମଧ୍ୟଭାଗରେ ହିଁ ସମ୍ପନ୍ନ ହେବ। ତତ୍ପରେ ସେମାନେ ହତ ହେଉଛନ୍ତି। ପୁଣି ଆର୍ମାଗେଦିଅନ ଯୁଦ୍ଧ ଆରମ୍ଭ ହେଉଅଛି। ତେଣୁ ଏହା ଯଦି ସେପରି ହୁଏ ତେବେ ତ ଏହା ପୁନଶ୍ଚ ବାସ୍ତବତା ସହିତ ପରିଚିତ କରାଏ ଯେ ଏକ ମାସ ତାହା ତିରିଶ ଦିନର ଏକ ସମୟ ଅଟେ। ବୁଝନ୍ତି ତ ତେବେ ତ ଏହା ଅଟେ। ତେବେ ତ ଏହା ଏକତିରିଶ ଦିନର କିମ୍ବା ଅଠେଇଶ ଦିନର ସମଷ୍ଟି ବିଶିଷ୍ଟ ଥିବା ଦିନ ଗୁଡାକ ନୁହେଁ, ମାତ୍ର ଏହା ତ ପ୍ରତିଟି ମାସ ଠିକ ତିରିଶ ଦିନର ସମଷ୍ଟି ବିଶିଷ୍ଟ ସମୟ ଅଟେ। ଆମ୍ଭମାନଙ୍କର ଭାବବାଣୀୟ କ୍ୟାଲେଣ୍ଡରଟି ଆମମାନଙ୍କୁ ତିନିଶହ ଷାଠିଏ ଦିନର ସମୟକୁ ସୂଚିତ କରେ। ଯେପରି ଭାବରେ ସକଳ ଧର୍ମଶାସ୍ତ୍ରର ଅଂଶରେ ଆମମାନେ ଯେତେବେଳେ ତାହାକୁ ବ୍ୟବହାର କରିଥାଉ, ଆମେମାନେ ସୂଚାରୁରୂପେ ଚାରିଶହ ତେୟାଅଶି ବର୍ଷର ଏକ ସମୟ ସୀମାକୁ লাভ করে অছু এত ঠিক সেপরি ধরণ অটে অর্থাৎ 483 বর্ষর অবধি অটে এই স্থানে আমরা ভগবানের অবিকল সত্য প্রমাণ কু লাভ করে অছু নিয়াজ পক্ষে সত্য প্রমাণ কু হাসল করে অছু কারণ মন্দিরর পুনর্নির্মাণর আজ্ঞা প্রকাশ হওয়ার সময় অবধি বিনা সভা পর্যন্ত তাহা অবধি অটে যেতবে সেমানে মসিহঙ্কু অর্থাৎ খ্রিস্টঙ্কু অস্বীকার করিদেলে পুনি 33 খ্রিস্টাব্দরে তাঙ্কু বধ কলে খ্রিস্ট যেতবে হত করা গলে সে সময় পর্যন্ত তাহা প্রকৃতরে 483 বর্ষর সময় থিলা পুনি মন্দির পুনর্নির্মাণর আজ্ঞা প্রকাশ হওয়ার সময় অবধি তাহা তো 7 সপ্তাহর নিরূপিত সময় থিলা যার অর্থ 49 বর্ষর অবধি থিলা পুনি ইহাকু নির্মিত হেবারে প্রকৃতরে 49 বর্ষর সময় লাগিছিলা তৎপরে মন্দির নির্মাণ হয়ে যাবার সময় আরম্ভ করে মসিহঙ্ক পর্যন্ত তা তো 438 বর্ষর এক সময় থিলা পুনি 438 অবা 434 বর্ষর সময় থিলা পুনি 434 র 49 গুণা তা প্রকৃতরে 483 বর্ষর অবধিকে সূচায় এহা তো প্রকৃতরে সিধা সড়ক রূপে নিশ্চিত দিনকু দিন পরে দিনর বয়স বিষয়কু সূচায় আমেন আপনারা সেই স্থানে উপস্থিত অটন্তি অধিপতি মসিহ আগমন করিবে বুঝন্তি তো 69 র 7 গুণা এয়া প্রকৃতরে 483 বর্ষর সময়কু সূচিত করে এয়া তো প্রকৃতরে সিধা সড়ক এক হিসাব তেণু আমি মানে তো সিদ্ধতার সহিত তবে বুঝি থাও যে ধর্মশাস্ত্র উক্তি প্রকৃতরে যথার্থ তাহা তো এই স্থানে প্রমাণ সিদ্ধ অটে কিন্তু আপনারা দেখন্তু এই সব বিষয় বিনাশর পরবর্তী জগতকু সে হাসল করেছিল ঈশ্বর অধিকৃত করে রাখিলে পুরি জল প্লাবনে তাহাকু বিনষ্ট কলে পুরি জ্যোতিষ শাস্ত্র তারিখকু পরিবর্তন কলে তৎপরে রোমিও গণকু তা মধ্যকু প্রবেশ করাইলে ও সেবানে আপনামানক ক্যালেন্ডর কু পরিচিত কু আনিলে যাহাকি এহাকু সংক্রামিত করিথায় পুরি স্থানান্তরিত করিথায় তথা এপরি ধরনের অন্যান্য অনেক কিছু বিষয়কু পরিচিত করাই থাকে মু এপরি ধারণা করে যে এপরি কি বিশ্বকোষে সুদ্ধা তাহাকু পরিচিত করায়ে যাহাকু মু পাঠ করি সারি অছি কহন্তি যে কোন প্রকার হেউ পছে ভাই কেনি কলিন্স কহন্তি ভাই কেনি কলিন্স আজি সকালে সে এই ভবন মধ্যে উপস্থিত অছন্তি কি সেই দিনের ঘটনাকু আপনা মনে পকাই পারান্তি কি যেউ দিন আপনা বিশ্বকোষর গুড়ায় বহি আনি মো পাখরে গদাই দেইছিলে সে কথাকু আপনা মনে পকান্তি কি আপনা সেঠাকু মো পাখকু প্রায় ট্রকে বহি পঠাই দেইছিলে সে কথাকু আপনা মনে পকান্তি কি মু এপরি চিন্তা কলি সে মো পরি জনে ব্যক্তি জগত মধ্যে সবুঠারে মূর্খ পুনি অপাঠুয়া ব্যক্তি এই সব পুস্তকরু প্রকৃতরে কোন লাভ করিবি এগুলাক প্রকৃতরে কোন সাহায্য করিব আপনকু তো জনা প্রভু হি এথিপাই আপনকু তাড়া দেইছিলে ভাই কেনি প্রভু আপন প্রকৃতরে চড়াউছিলে সেই বহি গুড়া করু মু এই সব সূচনা কু পাইছিলি সেই পুরুণা বিশ্বকোষরু হি সময় সম্বন্ধিত তথ্যর জ্ঞান কু মু পাইছিলি তৎপরে মু অধ্যয়ন করুছিলি সেগুড়া কু বেকি আপনা বিদ্যালয়ে ব্যবহার করে মু সেগুড়া কু মোর অধ্যয়ন স্থান কু তল পাখরে রহিছিবা মোর ধ্যান কোঠরি মধ্যে কু নেই যাইছিলি আমি মানে সেই স্থান কু প্রবেশ করিছিলু পুনি ইহা কু লাভ করিছিলু পুনি সেইখানে আমমানে ইহা উপরে নজর পকাইছিলু তৎপরে ইহা কু হাসল করিছিলু প্রকৃতরে সবু ধরনের ক্যালেন্ডার উপরে পুনি পূর্বরু পরিচিত হয়ে রইথিবা সময়ের তারতম্য কু বুঝিছিলু দেখন্তি তো তেণু আমমানে ইহা কু সেই পরিহাবারে হাসল কলু প্রকৃতরে সেই স্থানে ইহা তদ্রূপ হি অটে অর্থাৎ 483 বর্ষর সময় সীমা অটে মন্দিরর পুনর্নির্মাণ করিবার আজ্ঞা পাইত হওয়ার সময়াবধি ভবনটি পুনঃস্থাপিত হওয়ার সময়রু মসিহঙ্কর অস্বীকৃত হওয়ার সময় পর্যন্ত ক্যালেন্ডার মাধ্যমে তা 483 বর্ষর অবধিকু সূচিত করে পুনি আপনারা লক্ষ্য করতে সেই সমান ধরনের ক্যালেন্ডার কু আমমানে এই স্থানে যথাযথ ভাবে ব্যবহার করুছু কারণ পরমেশ্বর সেই ক্যালেন্ডার টিকু যদি এই ক্ষেত্রে ব্যবহারে আনিছিলে তবে তো সমস্ত বাইবলর আগত দিনমানক মধ্যে সুদ্ধা সে ইহাকু নিশ্চিত রূপে ব্যবহারে আনিবে তাহা সত্য কথা তাহা যুক্তিযুক্ত কথা অটে না পরমেশ্বর আদৌ পরিবর্তন হুয়ন্তি নাহিঁ তেণু 7 সপ্তাহ যদি 49 বর্ষ থিলা তবে 7 সপ্তাহ পুনর্বার 49 বর্ষ হি অটে বুঝন্তু এক সপ্তাহ 7 বর্ষর সময় তেণু এহা সিদ্ধতার সহিত সেপরি বিষয়কু প্রস্তুত করিথায় তেণু এহা যেতবেলে সুনিশ্চিত রূপে সেতবেলে সত্য রূপে বিদিত হইছিলা তেবে এহা বর্তমান মধ্যে সেপরি সত্য রূপে ବର୍ଜିତ ହେବ। ଆମେନ। ଆରେ ବା ଚମତ୍କାର, ତାହା ତ ମୋତେ ପୁରାପୁରି ଭାବେ ଉତ୍ତେଜିତ କରି ପକାଏ। ଓ ମୁଁ ଯେ କେଉଁ ବିଷୟରେ କଥାବାର୍ତ୍ତା କରୁଅଛି ତାହା ବୁଝିପାରୁଥିବାରୁ ଆନନ୍ଦିତ ଅଟେ। ମୁଁ ଏହାକୁ ପସନ୍ଦ କରେ, କାରଣ ସେଠାରେ କ୍ୟାଣ୍ଟୁକିରେ କେହି ଜଣେ ବୃଦ୍ଧ ବ୍ୟକ୍ତି ମୋତେ ଯେପରି କହିଥିଲେ, ମୁଁ ସେପରି ଜଣେ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ ପସନ୍ଦ କରେ, ଯିଏ ଏ କଥାକୁ ଭଲ ଭାବରେ ବୁଝନ୍ତି ଯେ ସେ ପ୍ରକୃତରେ କଣ କହୁଅଛନ୍ତି। ମୁଁ କହିଥିଲି ମୁଁ ମଧ୍ୟ ତାହାକୁ ପସନ୍ଦ କରେ। ସେ କହିଥିଲେ, ତୁମମାନଙ୍କ ପରି ପ୍ରଚାରକ ମାନଙ୍କ ସହିତ ତାହା ହିଁ ସମସ୍ୟା। ତୁମମାନେ ଯେ କାହା ଉପରେ କହୁଅଛ ସେ କଥା ତୁମମାନେ ନିଜର ବୁଝିନଥାଅ, ଭଲ କଥା। ମୁଁ କହିଥିଲି ଆପଣଙ୍କର ମନ୍ତବ୍ୟଟିକୁ ମୁଁ ପସନ୍ଦ କରେ, ତଥାପି ଏପରି କିଛି ବିଷୟ ରହିଛି ଯାହା ସମ୍ବନ୍ଧରେ ଆମମାନେ ତ କଥାବାର୍ତ୍ତା କରୁଥାଉ, ତଥାପି ସେ ବିଷୟରେ ଆମମାନେ ସମ୍ପୂର୍ଣ୍ଣ ରୂପେ ଅଜ୍ଞ ଥାଉ। ଆରେ ବା, ତାହା ହିଁ ତ ସତ୍ୟ କଥା ଅଟେ। ମୁଁ ଯେ ନୂତନ ଜନ୍ମ ପାଇଛି ତାହା ମୋତେ ଜଣା, ମୁଁ ଯେ ମୃତ୍ୟୁକୁ ପାର କରି ଜୀବନରେ ପ୍ରବେଶ କରିଛି ସେ କଥା ଜଣା। ଜଣେ ପରମେଶ୍ୱର ବୋଲି ଏକ ସତ୍ତା ଅଛନ୍ତି ସେ କଥା ମଧ୍ୟ ମୋତେ ଜଣା, ଯେହେତୁ ମୁଁ ତାଙ୍କ ସହିତ କଥାବାର୍ତ୍ତା କରିଅଛି। ମୋ ଦ୍ୱାରା କଥାବାର୍ତ୍ତା କରିବା ନିମନ୍ତେ ମୁଁ ତାଙ୍କୁ ମୋ ମଧ୍ୟରେ ସୁଯୋଗ ଦେଇଥିଲି, ତାଙ୍କୁ ସ୍ୱୀକାର କରିଥିଲି। ମୋ ସହିତ କଥାବାର୍ତ୍ତା କରନ୍ତି, ପୁଣି ଅନ୍ୟମାନଙ୍କ ଠାରେ କଥାବାର୍ତ୍ତା କରନ୍ତି, ପୁଣି ଅନ୍ୟମାନଙ୍କ ବିଷୟରେ ମୋତେ ସୂଚିତ କରନ୍ତି। ତେଣୁ ସେ ଈଶ୍ୱର ଯେ ଅଟନ୍ତି ତାହା ମୁଁ ଜାଣେ, ତାହା ନିହାତି ପକ୍ଷେ ସତ୍ୟ କଥା ଅଟେ। ତାହା ହିଁ ସତ୍ୟ କଥା। ସେ ମୋ ପ୍ରତି ଏତେ ଅନୁଗ୍ରହକାରୀ ଆଉ କୃପାମୟ ଥିଲେ ଯେ ଓହ୍ଲାଇ ଆସିଥିଲେ, ପୁଣି ତାଙ୍କ ସହିତ ମୋର ଆଲୋକଚିତ୍ରଟିକୁ ଉଠାଇବା ପାଇଁ ମୋତେ ସୁଦୟା କଲେ, ଯାହାକୁ ବିଜ୍ଞାନର ଏହି ଜଗତଟି ମଧ୍ୟ ଆଦୌ ଅସ୍ୱୀକାର କରିପାରେ ନାହିଁ। ତତ୍ପରେ ମୁଁ ଧର୍ମଶାସ୍ତ୍ରକୁ ଦୃଷ୍ଟିପାତ କଲି, ପୁଣି ଏହି ମଣ୍ଡଳୀୟ ଯୁଗରେ ସେ ଯେ ଏହାକୁ ଯଥାର୍ଥ ରୂପେ ସଫଳ କରିବେ ସେ କଥାକୁ ମୁଁ ଦେଖିଲି। ପ୍ରକୃତରେ ତାହା ହିଁ ଘଟିଥାଏ। ତେଣୁ ଆମେ ଯେ ଏହି ସ୍ଥାନରେ ଉପସ୍ଥିତ ସେ କଥାକୁ ମୁଁ ଜାଣେ। ଆମେନ। ଆଉ ଏହା ସେପରି ହୋଇପାରେ ଯେ ଆମମାନେ ଶିକ୍ଷିତ ନୁହଁ, ହୋଇପାରେ ଆମମାନେ ଅତି ମାନ୍ୟଗଣ୍ୟ ବ୍ୟକ୍ତି ନୁହଁ, ପୁଣି ସେପରି ଧରଣର ଅନ୍ୟାନ୍ୟ ଅନେକ ଗୁଡିଏ ଅଯୋଗ୍ୟତା ଥାଇପାରେ। ଆମେମାନେ ମହାନ ମହାନ ପ୍ରତିଭାଶାଳୀ ବ୍ୟକ୍ତିଗଣ ହୋଇନପାରୁ, ଏହା ସତ୍ତ୍ୱେ ଆମମାନେ ଈଶ୍ୱରଙ୍କୁ ଜାଣୁ, ଆମେମାନେ ତାଙ୍କୁ ଚିହ୍ନୁ, କାରଣ ପବିତ୍ର ଆତ୍ମା ବୋଲି ଜଣେ ଅଛନ୍ତି ବୁଝନ୍ତୁ। ପୁଣି ସେ ଧର୍ମଶାସ୍ତ୍ରରୁ ବାକ୍ୟକୁ ପରକୁ ପର କରି ଏହାକୁ ତୁଳନା କରନ୍ତି, ପୁଣି ଏହା ଯେ ସତ୍ୟ କଥା ସେ ବିଷୟକୁ ଆମେ ତତ୍ପର ଜାଣିଥାଉ। ଆମେମାନେ ତ ଯୁଗାନ୍ତ ସମୟର ମଧ୍ୟରେ ବାସ କରୁଅଛୁ, ପୁଣି ସେଠାରେ ଏ କଥାକୁ ମନେ ରଖନ୍ତୁ, ଏହି ଭାବବାଣିଆ ବର୍ଷଟି ତାହା ତ ବର୍ଷର 360 ଦିନ ଏକ ଅବଧି ଅଟେ। ଅନ୍ୟାନ୍ୟ ବିଷୟ ଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରକୃତିକୁ ଆପଣମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ଯଦି ବୁଝିପାରନ୍ତି, ଏପରିକି ନାରୀମାନଙ୍କୁ ତଥା ଅନ୍ୟମାନଙ୍କର ଆଚରଣ ବିଷୟରେ କିଛିଟା ଧାରଣା ରଖନ୍ତି, ବୁଝନ୍ତି ତ। 30 ଦିନ କେବଳ ଏହାକୁ ଲକ୍ଷ୍ୟ କରନ୍ତୁ, ଏହା ସେପରି ଅଟେ। ଅନ୍ୟାନ୍ୟ ଗୁଡାକ 8 ଦିନ କିମ୍ବା ସେପରି କିଛି ସମୟର ପରିସୀମା ଅଟେ, ଏହା ତ ପ୍ରକୃତରେ 30 ଦିନ ଅଟେ। ବର୍ଷର ପ୍ରତିଟି ମାସ ଯଥାର୍ଥ ରୂପେ 30 ଦିନ ଅବଧି ଅଟେ, ତାହା ହିଁ ଭାବବାଣୀୟ କ୍ୟାଲେଣ୍ଡର ଅଟେ। ବାସ୍ତବରେ 483 ଦିନର ସମଷ୍ଟି ଅଟେ। ଭବିଷ୍ୟତ ବାଣୀର ପ୍ରକୃତ ପ୍ରମାଣଟି ଏଠାରେ ଆମମାନେ ଲାଭ କରିଅଛୁ। ପୂର୍ବର 445 ବର୍ଷ ସମୟ ତାହା ବାସ୍ତବରେ ସଠିକ ସମୟ ଥିଲା। ସବୁକିଛି ଘଟଣା ଯାହା ଘଟିବା ପାଇଁ ଭାବବାଣୀ ଦ୍ୱାରା କଥିତ ହୋଇଥିଲା ସେ ସବୁର ସଠିକ ବର୍ଷ ଥିଲା, ଆଉ ସେଇ 70 ବର୍ଷର ବାକ୍ୟଟି ସେତେବେଳେ ସଫଳ ହେଇନଥିଲା। ତେଣୁ ବର୍ତ୍ତମାନର ଯୁଗାନ୍ତ ସମୟ ପାଇଁ ତା ବାକି ରଖାଯାଇଥିଲା। ଆଉ ହେ ମୋହର ପେଣ୍ଟିକୋଷ୍ଟାଲ ଭାତୃଗଣ, ତତ୍ପରେ ହେ ମୋର ଜେହୋବା ୱିଟନେସ୍ ଭାତୃଗଣ, ଆପଣମାନେ ହୃଦବୋଧ କରନ୍ତି କି ସେହି 144,000 ଲୋକ ଗୁଡାକ ଯେ କେଉଁ ସ୍ଥାନରେ ଆସି ଉପସ୍ଥିତ ହେଲେ ସେ କଥାକୁ ଆପଣମାନେ ବୁଝନ୍ତି କି। ପ୍ରକାଶନର ସମସ୍ତ ପ୍ରକାରର ମହତ ଆଶ୍ଚର୍ଯ୍ୟକର୍ମ ଯେ କେଉଁ ସ୍ଥାନରେ ଅବସ୍ଥାନ କରିଥିଲା ସେ କଥାକୁ ଆପଣମାନେ ଜାଣନ୍ତି କି। ଜିହୁଦୀ ମାନଙ୍କ ଯୁଗରେ ଦେଖାଯାଇଥିଲା, ମାତ୍ର ଆମମାନଙ୍କ ଯୁଗରେ ସେପରି ନୁହେଁ। ଏହା ମଧ୍ୟରେ କୌଣସି ଘଟଣାର କଥା ବିବଦ୍ଧ ହୋଇନଥିଲା। ମଣ୍ଡଳୀଟି କେବଳ ପ୍ରସ୍ତୁତ ହେଉଛି, ପୁଣି ବାହାରି ଆସୁଅଛି। ହଁ, ପ୍ରକୃତରେ ତାହା ହିଁ ପରମେଶ୍ୱରଙ୍କ ସାମର୍ଥ୍ୟ ସହିତ ଆମମାନେ ଆଶ୍ଚର୍ଯ୍ୟ କର୍ମଗୁଡାକୁ କରିଥାଉ, ପୁଣି ତାହାକୁ ପରିବ୍ୟାପ୍ତ କରିଥାଉ, ସେଗୁଡାକର କାର୍ଯ୍ୟସାଧନ କରିଥାଉ, ସେ କଥାକୁ ଆମେ ସମସ୍ତେ ଜାଣୁ। ତଥାପି ପ୍ରକୃତ ସାମର୍ଥ୍ୟର ପରିଚୟ ସେଠାରେ ଜିହୁଦୀମାନଙ୍କ ମଧ୍ୟରେ ରହିଯାଇଥିଲା। ମୋର କହିବାର ଅର୍ଥ, ପ୍ରକୃତ ପୁଣି ଅସଲି କାର୍ଯ୍ୟସାଧକ ଶକ୍ତି, ଅଦ୍ଭୁତ କାର୍ଯ୍ୟର ସାଧନ ଶକ୍ତି, ତାହା ତ ଜିହୁଦୀମାନଙ୍କ ମଧ୍ୟରେ ଥିଲେ। ସେଠାରେ 144,000 ଜନତା ଆଦୌ ଦେଖା ଦିଅନ୍ତି ନାହିଁ, ସେମାନେ ତ ସେଇ ଅନ୍ୟ ସ୍ଥାନରେ, ସେ ତୃତୀୟ ଅଧ୍ୟାୟରେ କଦାପି ଉପସ୍ଥିତ ହୁଅନ୍ତି ନାହିଁ। ସେମାନେ ତ ସକଳ ଧର୍ମଶାସ୍ତ୍ରର ବହୁତ ଦୂରବର୍ତ୍ତୀ ସ୍ଥାନରେ ଦେଖା ଦିଅନ୍ତି। ତତ୍ପରେ ଆମମାନେ ଲକ୍ଷ୍ୟ କରିଥାଉ ଯେ ଏହି ସକଳ ଘଟଣାକୁ ନିହାତି ପକ୍ଷେ ଘଟିବାକୁ ଥିଲା। ଏହି 70ତମ ସପ୍ତାହର ସମୟରେ ଶେଷ ସପ୍ତାହର ସମୟ ଘଟିବାକୁ ଥିଲା। ପୁଣି ସେମାନେ ଯଦି 69 ସପ୍ତାହର ସମୟକୁ ପୂର୍ବରୁ ଲାଭ କରି ସାରିଥିଲେ ଆଉ ପରମେଶ୍ୱର ଯେପରି ଭାବରେ ଘଟିବ ବୋଲି କହିଥିଲେ ତଦନୁସାରେ ଠିକ ସେହିପରି ଭାବରେ କହି ମଧ୍ୟରେ ଥାଇ କାର୍ଯ୍ୟପାତ କରିଥିଲେ। ପୁଣି ଏହା ଯେପରି ଭାବରେ ସଂଗଠିତ ହେବ ବୋଲି ପରମେଶ୍ୱର କହିଥିଲେ ତାହା ଠିକ ସେହିପରି ଭାବରେ ଘଟିଥିଲା। ତେବେ ତ ଜିଉଦୀମାନଙ୍କ ପାଇଁ ପ୍ରତିଜ୍ଞା କରାଯାଇଥିବା କେବଳ ଗୋଟିଏ ମାତ୍ର ସପ୍ତାହ ବାକି ରହିଛି। ପୁଣି ହେ ଭାତୃଗୁଣ କେବଳ ପ୍ରସ୍ତୁତ ହୋଇଥାନ୍ତୁ। ବୁଝନ୍ତି ତ, ବୁଝନ୍ତି ତ, ଆମମାନେ ଯେ କେତେ ଅଧିକ ନିକଟବର୍ତ୍ତୀ ଅଟୁ କେବଳ ତାହାକୁ ବୁଝନ୍ତୁ। ଶେଷ ସପ୍ତାହଟି 70ତମ ସପ୍ତାହ ଅଟେ। ପ୍ରତ୍ୟେକ ଜଣ ଏହି ପର୍ଯ୍ୟନ୍ତ ବିଷୟକୁ ବୁଝନ୍ତି କି? ଆପଣ ଯଦି ସେପରି କରନ୍ତି ପ୍ରତ୍ୟେକ ଜଣ ଏତିକିଟା ଅଂଶ ପର୍ଯ୍ୟନ୍ତ ବୁଝନ୍ତି କି? ଅର୍ଥାତ୍ ଏହା ହିଁ ବାସ୍ତବରେ ସତ୍ୟ କଥା ଅଟେ। ଏହା ତ ବାଇବଲ ଅଟେ। ଏହି ସବୁ ତ ଭଗବାନୀୟ ବର୍ଷ ଅଟନ୍ତି। ପୁଣି ଆମେମାନେ ପହଞ୍ଚିଥାଉ, ତତ୍ପରେ ମତ୍ସ୍ୟଙ୍କୁ ଅସ୍ୱୀକାର କରିବା ବିଷୟ ପର୍ଯ୍ୟନ୍ତ ତ ଆମମାନେ ସେଗୁଡାକୁ ଲାଭ କରିଥିଲୁ। ବୁଝନ୍ତି, ସେହି ସମୟରୁ ଶେଷ ସପ୍ତାହରେ ମତ୍ସ୍ୟଙ୍କୁ ଅସ୍ୱୀକାର କରିବା ସମୟ ପର୍ଯ୍ୟନ୍ତ ଆମମାନେ ପହଞ୍ଚିଥିଲୁ। ଏଠାରେ କିଛି କ୍ଷଣ ପାଇଁ ମୁଁ ଅଟକି ଯିବାକୁ ଚାହେଁ, ପୁଣି ଏହାକୁ ବର୍ଣ୍ଣନା କରିବାକୁ ଚାହେଁ। ଅର୍ଥାତ୍ ସେମାନେ ମତ୍ସ୍ୟଙ୍କୁ ଯେତେବେଳେ ଅସ୍ୱୀକାର କଲେ, ଅବଶ୍ୟ ସେମାନେ ଯୀଶୁଙ୍କୁ ଜଣେ ତାଙ୍କର୍ତ୍ତା ବୋଲି ଅସ୍ୱୀକାର କରିଥିଲେ। ଅବଶ୍ୟ ତାହା ସେହି ସମୟରେ ଥିଲା, ପୁଣି ତାଙ୍କୁ କୃଷାପିତ କରିଥିଲେ। ମନେ ରଖନ୍ତୁ, ଏହି ସ୍ଥାନରେ ବାଇବଲ ସେପରି କହିଥିଲା ଯେ ଆଉ ସେ ଉଚ୍ଛିନ୍ନ ହେବେ, ତଥାପି ଆପଣାର ନୁହେଁ, ଅଧିପତି ମତ୍ସ୍ୟ ଉଚ୍ଛିନ୍ନ ହେବେ। ସେହି ଭାବବାଣୀଟି ଯେ କେତେ ଯଥାର୍ଥ ରୂପେ ସଫଳ ହେଲା ସେ କଥାକୁ ଚିନ୍ତା କରନ୍ତୁ। ଆପଣମାନଙ୍କ ମଧ୍ୟକୁ ମୁଁ ଏହାକୁ ଗଭୀର ରୂପେ ରେଖାଙ୍କିତ କରିବାକୁ ଚାହେଁ। ଅର୍ଥାତ୍ ସେହି ଭାବବାଣୀଟି ଯଦି ଯଥାର୍ଥ ରୂପେ ନିରୂପିତ ସମୟରେ ସଫଳ ହେଲା, ଯୋଗ୍ୟ ସମୟରେ ସଫଳ ହେଲା, ପୁଣି ଏହା ଯେପରି ଘଟିବ ବୋଲି କଥିତ ହୋଇଥିଲା ଠିକ ତଦନୁସାରେ ସଫଳ ହେଲା, ଅନ୍ୟାନ୍ୟ ସପ୍ତ ସପ୍ତାହ ଗୁଡାକ ସଫଳ ହେଲା, ସେହି ଏହି ଶେଷ ସପ୍ତାହଟି ବଳକା ରହିଲା। ଏକମାତ୍ର ସପ୍ତ ବର୍ଷ ରହିଗଲା, 7 ଦିନ 7 ବର୍ଷ, ତାହା ମଧ୍ୟ ଧର୍ମଶାସ୍ତ୍ର ବାକ୍ୟ ଅନୁସାରେ ଠିକ ଯଥାର୍ଥ ରୂପେ ସଫଳ ହେଲା। ପୁଣି ମନେ ରଖନ୍ତୁ ଯେ ଉଚ୍ଛିନ୍ନ ହେଲେ, ମସିହ ଉଚ୍ଛିନ୍ନ ହେଲେ, ଜିହୁଦୀମାନଙ୍କ ସହିତ ପରମେଶ୍ୱର ସେମାନଙ୍କ ସଙ୍ଗରେ ବ୍ୟବହାର କରିବାରୁ ନିବୃତ୍ତ ହେଲେ, ସେମାନେ ଆଉ ଅଧିକ ଆଗକୁ ବଢିପାରିଲେ ନାହିଁ। ତତ୍ପରେ ରୋମିଓ ସାମ୍ରାଜ୍ୟ ଦ୍ୱାରା ସେମାନେ ବିଭିନ୍ନ ସ୍ଥାନକୁ ବିଭିନ୍ନ ଦେଶକୁ ଛିନ୍ନ ଭିନ୍ନ ହେଲେ। ଆପଣମାନେ ମୋର ଏହି ନକ୍ସା ଉପରେ ଯଦି ଦୃଷ୍ଟି ପକାନ୍ତି, ଆପଣମାନେ ଯେ ଏ କଥାକୁ ବୁଝନ୍ତୁ, ପୁଣି ଏହାକୁ ଆଙ୍କି ନିଅନ୍ତୁ, ସେ କଥା ମୁଁ ଆପଣମାନଙ୍କ ନିମନ୍ତେ ଚାହେଁ। ଯେଉଁ ସ୍ଥାନରେ ମୁଁ କୃଷଟିଏ ଅଙ୍କନ କରିଥିଲି ସେହି ସ୍ଥାନଟିକୁ ଆପଣମାନେ ଧ୍ୟାନ ଦେଇଥିଲେ କି? ସେହି ସ୍ଥାନରେ ସେମାନେ ତାହାଙ୍କୁ ଅର୍ଥାତ୍ ମସିହଙ୍କୁ ଅସ୍ୱୀକାର କରିଥିଲେ, କିନ୍ତୁ ସେହି ସମୟରୁ ସେମାନଙ୍କ ନିମନ୍ତେ ସୁଯୋଗଟି କିଛିଟା ପରିମାଣରେ ଅଧିକା ବୃଦ୍ଧି କରାଗଲା। ତାହାରି ଉଦ୍ଦେଶ୍ୟରେ ଯେପରି ଯେ କରାଗଲା ସେ ବିଷୟ ବୁଝନ୍ତୁ, ତଥାପି କାହିଁକି କରାଗଲା? 30, 40, 50, 60, 70 ପର୍ଯ୍ୟନ୍ତ ବଢାଗଲା। 40 ବର୍ଷ ଉତ୍ତାରେ ରୋମିଓ ସେନାପତି ଟାଇଟସ୍ ଇସ୍ରାଏଲ ମାନଙ୍କୁ ଜେରୁସାଲେମକୁ ବିନାଶ କଲେ, ପୁଣି ଲୋକମାନଙ୍କୁ ପୃଥିବୀର ସର୍ବତ୍ର ଛିନ୍ନ ଭିନ୍ନ କଲେ। ଆପଣ ଧ୍ୟାନ ଦିଅନ୍ତୁ, 40 ବର୍ଷ ଉତ୍ତାରେ ଟାଇଟସ୍ ସେପରି କାର୍ଯ୍ୟ କଲେ, ତେଣୁକରି ନିରୂପିତ ସମୟ ଶେଷ ହେବା ପର୍ଯ୍ୟନ୍ତ ଜିହୁଦୀମାନଙ୍କ ସମୟକୁ ବୃଦ୍ଧି କରାଗଲା। ପରମେଶ୍ୱର ସେମାନଙ୍କ ସହିତ ଆଉ ବ୍ୟବହାର କରୁନଥିଲେ। ଖ୍ରୀଷ୍ଟଙ୍କର ତୁଚ୍ଛୀକୃତ ହେବା ସମୟ ପର୍ଯ୍ୟନ୍ତ ସେ ସେମାନଙ୍କ ସହିତ କେବଳ ବ୍ୟବହାର କରୁଥିଲେ। ତତ୍ପରେ ସେମାନେ ଖ୍ରୀଷ୍ଟଙ୍କୁ ଯେତେବେଳେ ଅସ୍ୱୀକାର କଲେ ଆଉ ସେମାନେ ଚିତ୍କାର କରି ଏପରି କହିଲେ, ତାହାର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ଆଉ ଆମ୍ଭମାନଙ୍କ ସନ୍ତାନ ମାନଙ୍କ ଉପରେ ବର୍ତ୍ତୁ। ପୁଣି ସେହି ସମୟରୁ ଅଦ୍ୟାବଧି ତାହା ସେହି ପ୍ରଭାବରେ କାର୍ଯ୍ୟ କରି ଆସୁଅଛି। ତଥାପି ସେମାନେ ଛିନ୍ନ ଭିନ୍ନ ହେବା ପୂର୍ବେ ଶ୍ରବଣ କରନ୍ତୁ, ହେ ଭାଇ, କି ଦୁଃଖଦାୟକ ବିଷୟ ଅଟେ। ଜଗତର ସର୍ବତ୍ର ଛିନ୍ନ ଭିନ୍ନ ହୋଇଯିବା ପୂର୍ବେ ମନ୍ଦିରକୁ ସମୂଳେ ବିନାଶ କରିବାକୁ ଆଉ ପୃଥିବୀର ସମସ୍ତ ରାଷ୍ଟ୍ର ମଧ୍ୟକୁ ସେମାନଙ୍କୁ ଛିନ୍ନ ଭିନ୍ନ କରିବାକୁ ପରମେଶ୍ୱରଙ୍କୁ 40 ବର୍ଷ ସମୟ ଲାଗିଥିଲା, କିନ୍ତୁ ସେମାନଙ୍କ ସହିତ ପୁନଶ୍ଚ ବ୍ୟବହାର କରିବାକୁ ପରମେଶ୍ୱର ଆଉ ମନୋଯୋଗୀ ହେଲେ ନାହିଁ। ସେମାନଙ୍କ ସହିତ ପୁନଶ୍ଚ ବ୍ୟବହାର କରିବାରେ ପରମେଶ୍ୱର ସମ୍ପୂର୍ଣ୍ଣ ଭାବରେ ପଛଘୁଞ୍ଚା ଦେଲେ। ସେ ତ ବିଜାତୀୟମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଅଗ୍ରସର ହେଲେ। ଆପଣମାନେ ସେ ବିଷୟଟିକୁ ଜାଣନ୍ତି, ଏହାକୁ ବର୍ତ୍ତମାନ ବୁଝନ୍ତି କି? ପୁଣି ଠିକ ଏହି ସ୍ଥାନରେ ଆମମାନେ ମଣ୍ଡଳୀର ଯୁଗ ଗୁଡାକୁ ଆରମ୍ଭ କରିଥାଉ, ବିଜାତୀୟ ସମୟକୁ ଆରମ୍ଭ କରିଥାଉ। ପରମେଶ୍ୱର ଜୀବନ ଠାରୁ ଦୂରେଇ ଯାଆନ୍ତି। ମୋର ପ୍ରଚାରକ ଭାତୃଗଣ, ତାହା ତ ଜୀବନ ପ୍ରତି ଥିଲା। ଏଠାରେ କୌଣସି ସ୍ଥାନରେ ଜଣେ ଶ୍ରଦ୍ଧାଭାଜନ ଭାଇ ଉପସ୍ଥିତ ଅଛନ୍ତି, ଏହି ସ୍ଥାନରେ ଆପଣମାନେ ଯେ ଏହାକୁ ଧରନ୍ତୁ ପୁଣି ବୁଝନ୍ତୁ, ତାହା ମୁଁ ଚାହେଁ। ବୁଝନ୍ତୁ, ଠିକ ଏହି ସ୍ଥାନରେ ପରମେଶ୍ୱର ଇସ୍ରାଏଲ ସହିତ ବ୍ୟବହାର କରିବାକୁ ନିରସ୍ତ ହେଲେ, ଯେହେତୁ ଇସ୍ରାଏଲ ସହିତ ପରମେଶ୍ୱର ସର୍ବଦା ଏକ ରାଷ୍ଟ୍ର ରୂପେ ହିଁ କାର୍ଯ୍ୟ କରନ୍ତି। ଆମେ ସମସ୍ତେ ସେ କଥାକୁ ଭଲ ଭାବରେ ଜାଣୁ। ଇସ୍ରାଏଲ ଏକ ରାଷ୍ଟ୍ର ଅଟେ, ବିଜାତିଗଣ ଏକ ପ୍ରଜା ଅଟନ୍ତି। ତତ୍ପରେ ଆପଣଙ୍କ ନାମ ନିମିତ୍ତ ବିଜାତିମାନଙ୍କ ମଧ୍ୟରୁ ତାଙ୍କୁ ଏକ ପ୍ରଜାବର୍ଗଙ୍କୁ ଗ୍ରହଣ କରିବାକୁ ଥିଲା। କିଛି କ୍ଷଣ ଉତ୍ତରେ ଆମେ ତନ୍ମଧ୍ୟକୁ ପଦାର୍ପଣ କରିବୁ। ମାତ୍ର ଏତେବେଳେ ଏହି ସପ୍ତ ମଣ୍ଡଳୀର ଯୁଗ ଗୁଡାକ ସମୟରେ ଯାହା ମଧ୍ୟ ଦେଇ ଆମମାନେ ଅଗ୍ରସର କରି ଆସୁଅଛୁ, ବିଜାତୀୟମାନଙ୍କ ସମୟରେ ଖ୍ରୀଷ୍ଟଙ୍କ କୃଷାପିତ ହେବା ସମୟରୁ ଆରମ୍ଭ କରି ମଣ୍ଡଳୀ ଯୁଗ ଗୁଡାକର ଶେଷ ପର୍ଯ୍ୟନ୍ତ ଆମେ ଗତି କରି ଆସିଛୁ। ସେ ବିଷୟକୁ ଆମମାନେ ଏତେବେଳେ ଲାଭ କରିଥିଲୁ, ଆମମାନେ ତାହାକୁ ଏତେବେଳେ ଲାଭ କରିଥିଲୁ, ଆମମାନେ ଆମ୍ବଳଚୂଳ ସେ ବିଷୟକୁ ବିଚାର କରି ସାରିଥିଲୁ। ପୁଣି ଏପରି ଏକ ସ୍ଥାନରେ ଆମେ ଏତେବେଳେ ଉପସ୍ଥିତ ହେବାକୁ ଯାଉଛୁ ଯେଉଁ ସ୍ଥାନରେ ଆମମାନେ ଏହାକୁ ପ୍ରୟୋଗ କରିବାକୁ ପାରୁ। ସପ୍ତ ମୋହର, ସପ୍ତ ବିପତ୍ତି, ସପ୍ତ ତୁରିଧ୍ୱନି ମଧ୍ୟକୁ ଆମମାନେ ଯିବା, ସେହି ସବୁକୁ ଦେଖିବା, ପୁଣି ଏହାକୁ ମିଶ୍ରଣ କରି ଛବିଟିକୁ ଆଙ୍କିବା, ସେହି ସବୁ ଜିହିଦମାନଙ୍କ ପ୍ରତି ସଫଳ ହୁଏ। ତତ୍ପରେ ପୃଥିବୀ ଉପରିସ୍ଥ ଲୋକମାନଙ୍କ ପ୍ରତି ଈଶ୍ୱରଙ୍କ ବିଚାର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରେ। ତତ୍ପରେ ଅବଶିଷ୍ଟାଂଶ ଗଣ ମନେ ରଖନ୍ତୁ, କ୍ଲେଶ ଦେବାର ଏହି ଭୟଙ୍କର ସମୟରେ, ସେହି ସମୟରେ କୋଟି କୋଟି ବିଜାତିଗଣ ତଦ୍ୱାରା ମୃତ୍ୟୁଭୋଗ କରିବେ। କନ୍ୟା ବୋଲି ବିବେଚିତ ହେବାରୁ ଅଯୋଗ୍ୟ ହୋଇଥିବା ଲୋକେ, ନାରୀର ବଂଶଜ ସେହି ଅବଶିଷ୍ଟାଂଶ ଗଣ ସୁପ୍ତ କୁମାରୀଗଣ ଅଟନ୍ତି। ସେ ଏହାର ମଧ୍ୟ ଦେଇ ଗମନ କରେ। ଏହା ସତୁରିଶ ସପ୍ତାହ ନ୍ୟାୟ ଅତି ସୁସ୍ପଷ୍ଟ ଅଟେ। ସେମାନେ ତନ୍ମଧ୍ୟ ଦେଇ ଗମନ କରିବେ। ପବିତ୍ର ଆତ୍ମାକୁ ଯଦି ହାସଲ କରି ନାହାନ୍ତି, ତେବେ ଯେତେ ଶୀଘ୍ର ପାରନ୍ତି ଆପଣ ତାଙ୍କୁ ଲାଭ କରି ନେବାଟା ଉତ୍ତମ ହେବ। ଆମମାନେ ଯୁଗାନ୍ତ ସମୟରେ ଉପନୀତ ଅଟୁ। ସପ୍ତ ମଣ୍ଡଳୀର ଯୁଗ ଗୁଡାକୁ ଏତେବେଳେ ଧ୍ୟାନ ଦିଅନ୍ତୁ। ମୋତେ ସେହି ମଣ୍ଡଳୀ ଯୁଗ ମଧ୍ୟ ଦେଇ ପୁନଶ୍ଚ ଅଗ୍ରସର କରିବାର ଆବଶ୍ୟକ ନାହିଁ, ଯେହେତୁ ଟେପ୍ ମଧ୍ୟରେ ଆମମାନେ ସେଗୁଡାକୁ ସୁରକ୍ଷିତ କରି ସାରିଅଛୁ। ତତ୍ପରେ ସେହି ସମାଚାର ଗୁଡାକ ପୁସ୍ତକ ମଧ୍ୟରେ ପୁଣି ବିଭିନ୍ନ ଅନ୍ୟ ପୁସ୍ତକରେ ମୁଦ୍ରଣ କରି ରଖାଯାଇଛି। ଅର୍ଥାତ୍ ତାହା ସେହି ସମୟ କାଳ ଥିଲା ଯେତେବେଳେ ପରମେଶ୍ୱର ଏତିକିଟା ଦିନ ହେବ ବୋଲି ଆଦୌ କହିନଥିଲେ, କିମ୍ବା ଏତିକିଟା ଘଣ୍ଟା କିମ୍ବା ଏତିକିଟା ବର୍ଷ, ସେ ସେପରି କୌଣସି କଥାକୁ ଆଦୌ କହିନଥିଲେ। ମାତ୍ର ସେ ଏପରି କହିଥିଲେ ବିଜାତିମାନଙ୍କ ଯୁଗ ଶେଷ ନ ହେବା ପର୍ଯ୍ୟନ୍ତ। ସେ ଏପରି କହିଥିଲେ ବିଜାତିମାନଙ୍କ ସହିତ ପରମେଶ୍ୱର ଆପଣଙ୍କ ସମ୍ପର୍କକୁ ସମାପ୍ତ ନ କଲା ପର୍ଯ୍ୟନ୍ତ ସକଳ ପ୍ରାଚୀର ଖଣ୍ଡହର ଅବସ୍ଥାରେ ପଡି ରହିଥିବ। ପୁଣି ଆମମାନେ ସେ କଥାକୁ ସୁଦ୍ଧା ଲାଭ କଲୁ ଯେ ଏହି ସକଳ ବିଗତ ଯୁଗରେ ପବିତ୍ର ଆତ୍ମାଙ୍କର ଭିତରକୁ ପ୍ରବିଷ୍ଟ ହେବା ବିଷୟକୁ ଆମମାନେ ଦେଖିଥିଲୁ। ତତ୍ପରେ ପରମେଶ୍ୱର ଅତି ପ୍ରାରମ୍ଭିକ ସମୟରୁ ସେହି ସମୟରୁ ଏସବୁ କଥା ସେମାନଙ୍କୁ ସୂଚାଇବାକୁ, ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିବାର ସମୟ ପର୍ଯ୍ୟନ୍ତ ସବୁ ବିଷୟ ସେମାନଙ୍କୁ କହିବାକୁ ଆରମ୍ଭ କରିଥିଲେ। ବିଜାତିମାନଙ୍କ ସମୟରେ କଣ ଯେ ଘଟିବ ସେ କଥାକୁ ପରମେଶ୍ୱର ବାସ୍ତବତା ସହିତ ଜୋହନଙ୍କୁ ଦର୍ଶାଇଥିଲେ। ପୁଣି ଆମେମାନେ ଯେ କୌଣସି ନିର୍ଦ୍ଧାରିତ ସମୟକୁ ଲାଭ କରିନାହୁଁ, ସେ କଥାକୁ ଆପଣମାନେ ଲକ୍ଷ୍ୟ କରନ୍ତୁ। ଜିହୁଦୀ ମାନଙ୍କ ପରି ସେପରି ନିର୍ଦ୍ଦିଷ୍ଟ ସମୟକୁ ପାଇନାହୁଁ, ତଥାପି ଆମମାନେ ଚିହ୍ନଟିଏ ପାଇଥିଲୁ। ଆମମାନେ ତ ପାଇଥିଲୁ, ଆମମାନେ ଚିହ୍ନର ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡକୁ ପାଇଥିଲୁ। ଭଲ କଥା, ସେହି 69 ବର୍ଷର ସମୟରେ ଜିହୁଦୀମାନଙ୍କ ସହିତ ଯାହା କରିବା ନିମନ୍ତେ ପରମେଶ୍ୱର ସଂକଳ୍ପ କରି ସଫଳ କରେ ବୋଲି କହିଥିଲେ, ସେଗୁଡାକୁ ସେ କାର୍ଯ୍ୟକାରୀ କରିଥିଲେ, କିମ୍ବା 69 ସପ୍ତାହ ଅବଧିଟି ତାହା ତ ଥିଲା। କେବଳ ଗୋଟିଏ ମାତ୍ର ସପ୍ତାହ ବଳକା ରହିଯାଇଅଛି, ଗୋଟିଏ ସପ୍ତାହ, ତଥାପି ନିରୂପଣ କରାଯାଇ ରଖାଯାଇଛି। ଏହି ବିଷୟଟିକୁ ଏଠାରେ ଆମମାନେ ଆଦୌ ବ୍ୟବହାର କରି ନପାରୁ, ଯେହେତୁ ଏହା ବିଜାତିମାନଙ୍କ ପାଇଁ ନିରୂପିତ ଅଟେ। ଏହା ମଣ୍ଡଳୀ ପ୍ରତି ମନସ୍ଥ କରାଯାଇଅଛି। ପୁଣି କେତେଜଣ ବ୍ୟକ୍ତି ସେ କଥାକୁ ବୁଝନ୍ତି? ଏହା ପ୍ରକାଶିତ ବାକ୍ୟର ବିଷୟବସ୍ତୁ ଅଟେ। ପ୍ରଥମ ଅଧ୍ୟାୟରୁ ଆରମ୍ଭ ହୋଇ ତୃତୀୟ ଅଧ୍ୟାୟ ପର୍ଯ୍ୟନ୍ତ ଅଂଶର ବିଷୟବସ୍ତୁ ଅଟେ, ଯାହାକି ଆମମାନଙ୍କୁ ଲାଓଦିକିଆ ମଣ୍ଡଳୀ ଯୁଗ ପର୍ଯ୍ୟନ୍ତ କଢାଇ ନିଏ। ଆମମାନେ ସେ କଥାକୁ ଲକ୍ଷ୍ୟ କରୁ ଯେ ଏହା ପ୍ରକୃତରେ କିପରି ଭାବରେ ସମସ୍ତ ପ୍ରକାରେ ମଣ୍ଡଳୀର ରୂପରେଖା ଥିଲା। ସ୍ୱୟଂରୁ ମାଣ୍ଡଳିକ ଜଗତ ଥିଲା। ପରମେଶ୍ୱର ଜଣେ ପାପୀକୁ ତହିଁରେ ଆଦୌ ଅନ୍ତର୍ଗତ କରିନଥିଲେ। ଉଦ୍ଧାର ପାଇବା ନିମନ୍ତେ ସେ ମନସ୍ଥ ନ କଲା ପର୍ଯ୍ୟନ୍ତ ପରମେଶ୍ୱର ତାହାକୁ ତହିଁରେ ଆଦୌ ସାମିଲ କରିନଥିଲେ। ତଥାପି ମାଣ୍ଡଳିକ ଜଗତ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଅବସ୍ଥାରେ ଥିଲା। ତତ୍ପରେ ନିକୋଲାଇତଗଣ ତହିଁରେ ପ୍ରବେଶ କରିଥିଲେ, ଯେଉଁମାନେ ଏକ ସଂଗଠନକୁ ପ୍ରସ୍ତୁତ କରିବାକୁ ଇଚ୍ଛା କରିଥିଲେ। ଏହା ମଧ୍ୟକୁ ପ୍ରତିଷ୍ଠିତ ବ୍ୟକ୍ତିଗଣ, ସମ୍ଭ୍ରାନ୍ତ ବ୍ୟକ୍ତିଗଣ ପ୍ରବେଶ କରିଗଲେ। ଏହା ତ ରୋମର ନାଇସିଆରେ ସେପରି ହୋଇଥିଲା, ଯେତେବେଳେ ସେମାନେ ନାଇସିଆ ମହାସଭାକୁ ବ୍ୟବସ୍ଥିତ କଲେ। ତତ୍ପରେ ସେମାନେ କଣ କଲେ, ସେମାନେ ମଣ୍ଡଳୀକୁ ବ୍ୟବସ୍ଥିତ କରି ସଂଗଠନରେ ପରିବର୍ତ୍ତନ କଲେ। ତତ୍ପରେ ଖ୍ରୀଷ୍ଟିଆନ ମାନଙ୍କୁ ତାଡ଼ା ଦେବା ପାଇଁ ଆରମ୍ଭ କଲେ। ତାପରେ ପରବର୍ତ୍ତୀ ମଣ୍ଡଳୀ ଯୁଗରେ ଏହା ଖ୍ରୀଷ୍ଟୀୟ ଭାବଧାରାରୁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ପ୍ରାୟତଃ ନିଶ୍ଚିନ୍ତ କରି ପକାଇଲା। ମାତ୍ର ସେତେବେଳେ ଅର୍ଥାତ୍ ଆପଣମାନଙ୍କ ପରି ସଜ୍ଜନ ବ୍ୟକ୍ତିଗଣ ଯେପରି ଜାଣନ୍ତି, ମୁଁ ପଛକୁ ଫେରି ଯାଇଥିଲି, ପୁଣି ଇତିହାସ ଖୋଲିଥିଲି। ନାଇସିଆ ପିତାମହ, ପୁଣି ନାଇସିଆ ପିତୃଗଣ, ପୁଣି ମଣ୍ଡଳୀର ସମସ୍ତ ଇତିହାସକୁ, ତତ୍ପରେ ମୁଁ ହାସଲ କରିପାରିଥିବା ସବୁଠାରୁ ପ୍ରାଚୀନ ହସ୍ତଲିପି ଗୁଡାକୁ ସଂଗ୍ରହ କରିଥିଲି। ପୁଣି ସେଗୁଡାକ ମଧ୍ୟରୁ ପ୍ରତ୍ୟେକ ଦସ୍ତାବେଜ ବିବରଣୀ ଏହାକୁ ଆପଣମାନଙ୍କ ନିକଟରେ ପ୍ରମାଣ କରିଥିଲେ ଯେ ଯେଉଁ ମଣ୍ଡଳୀଙ୍କ ବିଷୟରେ ପରମେଶ୍ୱର ନିଜର ଅଭିମତକୁ ପ୍ରକାଶ କରି କହିଥିଲେ, ତାହା ସେହି ସାଙ୍ଗଠନିକ କ୍ୟାଥୋଲିକ ମଣ୍ଡଳୀଟି କଦାପି ନଥିଲା, କିମ୍ବା ଅନ୍ୟ କୌଣସି ସଂଗଠନ ନଥିଲେ। ହଁ, ପରମେଶ୍ୱର ସେହି ମହାନ ଦୂତଗଣଙ୍କ ସହିତ କଥାବାର୍ତ୍ତା କରୁଥିଲେ, ସେହି ଯୁଗର ମହାନ ତାରାଗଣଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଯେଉଁମାନେ କି ମାନବଗଣ ଥିଲେ, ଯେଉଁମାନେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମର ବିଷୟକୁ ଶିଖାଇଥିଲେ, ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମର ବିଷୟକୁ ସୁଦୃଢ କରିଥିଲେ, ପୁଣି ପରମେଶ୍ୱରଙ୍କ ଆତ୍ମାର ଅବତରଣ କଥାକୁ ସପ୍ରମାଣ କରିଥିଲେ। ତତ୍ପରେ ବିଭିନ୍ନ ଭାଷାରେ କଥାବାର୍ତ୍ତା କରିବାର ବିଷୟକୁ, ପରଭାଷାର ଅର୍ଥ ପ୍ରକାଶ କରିବାର ବିଷୟକୁ, ସୁସ୍ଥତା ପ୍ରଦାନ କରିବାର, ପୁଣି ଆଶ୍ଚର୍ଯ୍ୟଜନକ କାର୍ଯ୍ୟଗୁଡ଼ିକୁ କରିବାର, ଚିହ୍ନ ଗୁଡ଼ିକୁ ସମ୍ପନ୍ନ କରିବା ବିଷୟକୁ ବୁଝାଇଥିଲେ। ଏହିସବୁ ବିଷୟ ପରମେଶ୍ୱର ପ୍ରଦାନ କରନ୍ତି। ସେ ଏପରି କହି ଆପଣଙ୍କ ବିଚାର ବୁଦ୍ଧିକୁ ଆଦୌ ପରିବର୍ତ୍ତନ କରନ୍ତି ନାହିଁ ଯେ ପ୍ରକୃତରେ ଗୋଟିଏ ମଣ୍ଡଳୀ ବିଷୟରେ ମୋହର ଧାରଣାଟି ଏପରି ଅଟେ, ସେହି ପ୍ରେରିତ ମଣ୍ଡଳୀ ପାଇଁ ମୋହର ବିଚାରଟି ଏପରି ଅଟେ। ମାତ୍ର ଯେତେବେଳେ ମୋହର ବିଚାରଟି ଏକ ସମ୍ଭ୍ରାନ୍ତ ମଣ୍ଡଳୀର ପ୍ରାରମ୍ଭିକତା ନିମନ୍ତେ ଅଟେ। ପରମେଶ୍ୱର କଦାପି ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ଅଧ୍ୟାବଧି ପବିତ୍ର ଆତ୍ମା ଅଟନ୍ତି। ପରମେଶ୍ୱରଙ୍କ ସ୍ୱଭାବକୁ, ପୁଣି ସେ ଯେ କିପରି ଆଚରଣଯୁକ୍ତ ଅଟନ୍ତି, ସେ କଥାକୁ ଆମେ ଯେତେବେଳେ ଲକ୍ଷ୍ୟ କଲୁ, ତତ୍ପରେ ଯାଇ ଏହାକୁ ଆମେ ଧ୍ୟାନ କଲୁ, ପୁଣି ପରିଚୟକୁ ଆଣିଲୁ, ପୁଣି ତାଙ୍କର ଧର୍ମଶାସ୍ତ୍ରକୁ ଏହା ସହିତ ପରିଚୟଭୁକ୍ତ କଲୁ, ପୁଣି ଇତିହାସର ସେହି ସବୁ ଘଟଣାକୁ ଏଥିରେ ସଂଯୁକ୍ତ କଲୁ, ଯାହାକି ଏ କଥାକୁ ପରିଚିତ କଲା ଯେ ସେଗୁଡାକ ପ୍ରକୃତରେ ନିର୍ଦ୍ଧାରିତ ସମୟର ଅବସ୍ଥାରେ ସେହି କ୍ଷେତ୍ରରେ ନିଶ୍ଚିତ ସମୟ ପୁଣି ତାରିଖରେ ଅବିକଳ ଭାବେ ସଫଳ ହେଲା। ଯେ ସକଳ ଘଟଣାର ବିଷୟକୁ ପରମେଶ୍ୱର ପ୍ରକୃତରେ ଯୌନଙ୍କ ମାଧ୍ୟମରେ କହିଥିଲେ ଯେ ସେଗୁଡାକ ସଫଳ ହେବ ବୋଲି, ପୁଣି ସେ ବିଜାତୀୟ ଯୁଗରେ ଏହିସବୁ ଘଟଣା ଘଟିଥିଲା। ଲାଓଦିକିଆ ଯୁଗରେ କୌଣସି ପ୍ରକାର ସନ୍ଦେହ ନ କରି ଆମେ ବ୍ୟକ୍ତିଗତ ଭାବେ ସେଗୁଡାକୁ ଲକ୍ଷ୍ୟ କରୁ, ଆମେ ଦେଖିଲୁ ଯେ ଆମେ ପ୍ରକୃତରେ ଲାଓଦିକିଆ ଯୁଗରେ ଅବସ୍ଥାନ କରୁ। ଆମେ ସମସ୍ତେ ଲୁଥରାନ ଯୁଗ ମଧ୍ୟ ଦେଇ, ପୁଣି ୱେସ୍ଲିଆନ ଯୁଗ ମଧ୍ୟ ଦେଇ ଅଗ୍ରସର କରିଥିଲୁ, ପୁଣି ଏତେବେଳେ ତ ଆମେ ଲାଓଦିକିଆ ମଣ୍ଡଳୀ ଅର୍ଥାତ୍ ଶେଷ ମଣ୍ଡଳୀ ଯୁଗରେ ପଦାର୍ପଣ କରିଛୁ। ଆଉ ଆମେ ଏ ବିଷୟ ସୁଦ୍ଧା ହୃଦୟଙ୍ଗମ କରିଥାଉ ଯେ ସେହି ସବୁ ମଣ୍ଡଳୀ ଯୁଗରେ ପ୍ରତ୍ୟେକଙ୍କର ଜଣେ ଜଣେ ବାର୍ତ୍ତାବହ ଅର୍ଥାତ୍ ଦୂତ ଥିଲେ। ଆମେ ସେ କଥାକୁ ଧ୍ୟାନ କରିଥିଲୁ, ତାଙ୍କ ହସ୍ତରେ ରହିଥିବା ସେହି ତାରା ଗୁଡିକ ସେମାନେ ସେହି ଆତ୍ମାଙ୍କର ଥିଲେ, ଯେଉଁମାନେ ପରମେଶ୍ୱରଙ୍କ ସମ୍ମୁଖରେ ବାହାରି ଆସିଥିଲେ। ପ୍ରତ୍ୟେକଙ୍କର ଜଣେ ଜଣେ ଦୂତ ଅର୍ଥାତ୍ ବାର୍ତ୍ତାବହ ଥିଲେ। ପୁଣି ଆମେ ଆଗକୁ ବଢ଼ିଥିଲୁ, ଯଥା ବାଇବଲରୁ ସେହି ସନ୍ଦେଶ ବାହକ ଜଣକ କିପରି ସ୍ୱଭାବ ବିଶିଷ୍ଟ ହେବେ, ସେହି ସନ୍ଦେଶ ବାହକଙ୍କର ଆଚାର ବ୍ୟବହାର ଯେ କିପରି ଧରଣ ହେବ, ସେହି ସବୁକୁ ହାସଲ କରିଥିଲୁ। ପୁଣି ସେହି ସ୍ୱଭାବ ବିଶିଷ୍ଟ ବ୍ୟକ୍ତି ଜଣକ ଯେ କିଏ ଥିଲେ, ତାହାଙ୍କୁ ଇତିହାସରୁ ଖୋଜି ଆମେ ହାସଲ କରିଥିଲୁ। ପୁଣି ସେହି ଯୋଗ୍ୟ ମଣ୍ଡଳୀ ଯୁଗର ବାର୍ତ୍ତା ଜଣକ ଯେ ସେ ପ୍ରକୃତରେ ଥିଲେ, ସେ ବିଷୟ ସୁଦ୍ଧା ଆମେ ଖୋଜି ବାହାର କରିଥିଲୁ। ତତ୍ପରେ ସେ ଯେ କିପରି ଆଚରଣ ବିଶିଷ୍ଟ ହେବେ, କିପରି ଆତ୍ମାରେ ଅଭିଷିକ୍ତ ହେବେ, ପୁଣି ସେ ବ୍ୟକ୍ତି ଜଣକ ଯେ କଣ କରିଥିଲେ, ସେହି ବିଷୟକୁ ସୁଦ୍ଧା ଆମେ ହାସଲ କରିଥିଲୁ। ଆଉ ସେହି ଜଣକ ଯେ ପବିତ୍ର ଆତ୍ମାରେ ଭରପୁର ଥିବା ବ୍ୟକ୍ତି ଜଣକ ଥିଲେ, ସେ ବିଷୟ ସୁଦ୍ଧା ଆମେ ଲାଭ କରିଥିଲୁ। ସାଧୁ ଆରିନିୟସ୍, ପୁଣି ତାଙ୍କ ପରି ଅନ୍ୟାନ୍ୟ ସାଧୁ ବ୍ୟକ୍ତିଗଣ ତତ୍ପରେ ସାଧୁ କୁଲୁମ୍ବା ପରି ତାଙ୍କ ପରି ଅନ୍ୟାନ୍ୟ ସାଧୁ ବ୍ୟକ୍ତିଗଣ ସେମାନେ ସମସ୍ତେ ପ୍ରକୃତରେ ଆତ୍ମାରେ ଭରପୁର ଅବସ୍ଥାରେ ଥିଲେ। ଆଉ ଆମମାନେ ସେ କଥାକୁ ଜାଣୁ ଯେ ଧର୍ମଶାସ୍ତ୍ରରୁ ଆମମାନେ ବୁଝୁ ଯେ ସେହି ସମାନ ଧରଣର ଆତ୍ମା ସେହି ଯୋଗ୍ୟ ସ୍ୱଭାବ ବିଶିଷ୍ଟ ବ୍ୟକ୍ତିଙ୍କ ପରେ ଅଧିଷ୍ଠିତ ଥିଲେ, ଯିଏକି ସେହି ଯୋଗ୍ୟ ଯୁଗର ପ୍ରକୃତ ବ୍ୟକ୍ତି ଥିଲେ। ସେପରି ଅବସ୍ଥା ବିଷୟ ଏହା ଅଟେ, ତାହା କଦାପି ଭୁଲ ହୋଇନପାରେ। ଆମେନ୍। ପରମେଶ୍ୱରଙ୍କର ଗୌରବଗାନ ହେଉ। ତାହା ତ କେବଳ ତଦ୍ରୁପ ଥିଲା। ହେ ଭାଇ, ମୁଁ ଜାଣେ ନାହିଁ, ମୁଁ ଯାହା କିଛି ବିଷୟ ଜାଣେ ତାହାଠାରୁ ଅଧିକ କିଛି ବିଷୟ ଏହା ମୋ ପାଇଁ ସଫଳ କରିଥାଏ। ବୁଝନ୍ତୁ, ଯେହେତୁ ଏହା ତ ପରମେଶ୍ୱରଙ୍କ ବାକ୍ୟ ସ୍ୱୟଂରୁ ଆପଣା ସମ୍ବନ୍ଧରେ କହନ୍ତି। ଈଶ୍ୱର କିଛି ବିଶେଷଣ ବିଷୟକୁ ଯେତେବେଳେ କହିଥାନ୍ତି ଆଉ ମୁଁ ତାହା ଶୁଣେ, ସେତେବେଳେ ମୁଁ ଆମେନ୍ ବୋଲି କହିଥାଏ। ତାହା ସତ୍ୟ କଥା ଅଟେ, ତାହା ତ ନିରାଟ ଉଚିତ ବିଷୟ ଅଟେ। ବୁଝନ୍ତି ତ, ତାହା ଏହାକୁ ସମାଧାନ କରେ। ଏହିସବୁ ଶେଷ ହୋଇସାରିଛି। ପରମେଶ୍ୱର ଏପରି କହିଥିଲେ ତାହା ଏହାକୁ ସାଧନ କରେ। ପ୍ରକୃତରେ ତାହା ଯେ ସେହିପରି ଭାବରେ ହେବ ସେ ବିଷୟଟି ପରମେଶ୍ୱର କହିଥିଲେ, ପୁଣି ଧର୍ମଶାସ୍ତ୍ରରେ ତଥା ଇତିହାସ ଦ୍ୱାରା ଆମମାନେ ଏହାକୁ ଲାଭ କଲୁ। ଏହି ମଣ୍ଡଳୀ ଯୁଗରେ ଆମେ ତ ଏ ବିଷୟକୁ ପାଠ କରିଥିଲୁ। ଏହା ଯେ କଣ କରିବ, କି ପ୍ରକାର ଘଟଣା ଯେ ଘଟିବ, ସେ ମଣ୍ଡଳୀ ଯୁଗର ବାର୍ତ୍ତା ଜଣକ ଯେ କି ପ୍ରକାର ଆଶ୍ରା ବିଶିଷ୍ଟ ଥିଲେ ଇତ୍ୟାଦିକୁ ଅଧ୍ୟୟନ କରିଥିଲୁ। ଲାଓଦିକିଆ ମଣ୍ଡଳୀ ଯୁଗର ଦୂତଙ୍କୁ ଲେଖ, ସାର୍ଦ୍ଦି ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ, ଥିଓତିରା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ। ସେହି ପ୍ରତିଟି ମଣ୍ଡଳୀ ଯୁଗର ବିଭିନ୍ନ ଦୂତଗଣ ସେମାନେ ଥିଲେ। ତତ୍ପରେ ଇତିହାସର ପୃଷ୍ଠା ମଧ୍ୟକୁ ଆମେ ଫେରିଥିଲୁ, ପୁଣି ସେ ନିଶ୍ଚିତ ଯୁଗର ବାର୍ତ୍ତାବହଙ୍କୁ ଆମେ ହାସଲ କରିଥିଲୁ। ତତ୍ପରେ ସେଇ ଜଣଙ୍କ ଯେ ପ୍ରକୃତରେ କିଏ ଥିଲେ ସେ କଥାକୁ ସୁଦ୍ଧା ଆମେ ଅବଗତ ହୋଇଥିଲୁ। ତତ୍ପରେ ଆମେ ଏହାକୁ ବିଶ୍ଳେଷଣ କରିଥିଲୁ, ଏହା ତଳେ ଆମେ ସେମାନଙ୍କ ନାମକୁ ଲେଖିଥିଲୁ, ପୁଣି ସେହି ସ୍ଥାନରେ ଆମେ ସେମାନଙ୍କୁ ପରିଚିତ କରିଥିଲୁ। ବୁଝନ୍ତୁ, ତାହା ଯେ ପ୍ରକୃତ ଘଟିଥିଲା ସେ କଥା ଆମକୁ ଜଣା। ତତ୍ପରେ ପରମେଶ୍ୱର ସେ ତ ସର୍ବଦା ସେପରି ଥିଲେ, ପୁଣି ସର୍ବଦା ଯେପରି ସ୍ୱଭାବ ବିଶିଷ୍ଟ ହୋଇ ଆସିଛନ୍ତି, ଆଉ ସେ ଯେ ସାଙ୍ଗଠନିକ ଧର୍ମ ବିଶ୍ୱାସର ବିରୁଦ୍ଧରେ ଅଟନ୍ତି ସେ କଥା ଆମକୁ ଜଣା। ଆଜ୍ଞା, ହଁ, ତାହା ହିଁ। ସେ ଏପରି କହିଥିଲେ, ନିକୋଲିତୀୟ ଶିକ୍ଷା ଯାହାକୁ ମୁଁ ଘୃଣା କରେ, ନିକୋ ଶବ୍ଦର ଅର୍ଥ ଲେଟି ଉପରେ ଅଧିକାର ରଖିବା, ତାହାକୁ ଆୟତ୍ତ କରି ରଖିବା, ଏହା ହିଁ ଅଟେ। ଲେଅଟି ତାହା ତ ମଣ୍ଡଳୀ ଅଟେ, ତାହା ଶରୀର ଅଟେ। ନିକୋ ଶବ୍ଦର ଅର୍ଥ ବିଜୟ ହାସଲ କରିବା, ସର୍ବଜୟୀ ହେବା, ଏହା ହିଁ ଅଟେ। ଅନ୍ୟ ଶବ୍ଦରେ କହିଲେ, କୌଣସି ଅନ୍ୟ ଜଣଙ୍କ ପରେ ଜନୈକ ନିଶ୍ଚିତ ବ୍ୟକ୍ତିଙ୍କୁ ପବିତ୍ର ବ୍ୟକ୍ତି ବୋଲି କହି ତାଙ୍କୁ ନିରୂପଣ କରିବା, ଏହା ହିଁ ଅଟେ। ଆମମାନେ ସମସ୍ତେ ସନ୍ତାନ ଅଟୁ, ଆମମାନେ କେବଳ ଜଣେ ରାଜାଙ୍କୁ ହାସଲ କରିଅଛୁ, ପୁଣି ସେଇ ଜଣଙ୍କ ପରମେଶ୍ୱର ଅଟନ୍ତି। ଆମେମାନେ ସମସ୍ତେ କେବଳ ଜଣେ ପବିତ୍ର ବ୍ୟକ୍ତିଙ୍କୁ ଲାଭ କରିଅଛୁ, ଆଉ ସେଇ ଜଣଙ୍କ ପରମେଶ୍ୱର ଅଟନ୍ତି। ଆମେନ୍। ପୁଣି ସେ ଆମମାନଙ୍କ ମଧ୍ୟରେ ଅଛନ୍ତି, ପବିତ୍ର ଆତ୍ମାଙ୍କ ରୂପରେ ବିଦ୍ୟମାନ ଅଟନ୍ତି। କେବଳ ସେଇ ଜଣଙ୍କ ହିଁ ପବିତ୍ର ଜଣ ଅଟନ୍ତି। ତତ୍ପରେ ଦାନିଏଲଙ୍କ 70 ସପ୍ତାହର ଇତିହାସରୁ, କ୍ୟାଲେଣ୍ଡରରୁ, ପରମେଶ୍ୱରଙ୍କ ଭାବବାଣୀ ବର୍ଷରୁ ଆମମାନେ ଏହାକୁ ଜାଣିଗଲୁ ଯେ 70 ସପ୍ତାହ ଯିହୁଦୀ ଜାତିର ଯୁଗ ନିମନ୍ତେ ନିରୂପିତ କରାଯାଇଛି। 70 ସପ୍ତାହରୁ 69 ସପ୍ତାହ ବିତି ସାରିଛି। ତତ୍ପରେ ପୁରାତନ ନିୟମରୁ ଆଉ ନୂତନ ନିୟମରୁ ଆମେ ଅଧ୍ୟୟନ କରି ଦେଖିଲୁ ଯେ ଏହା ତାହାକୁ ଠିକ ଯଥାର୍ଥ ରୂପେ ପରିଚିତ କରାଉଛି। ବୁଝନ୍ତି ତ, ଆମେମାନେ ପ୍ରାରମ୍ଭିକ ଯୁଗରୁ ଆରମ୍ଭ କରି ଏହି ଶେଷ ଦିନର ସମୟ ପର୍ଯ୍ୟନ୍ତ ବିଜାତୀୟ ମଣ୍ଡଳୀକୁ ଆମେ ଦେଖିଥିଲୁ। ପୁଣି ଆମେମାନେ ବୁଝିଲୁ ଯେ ଆମେମାନେ ଯୁଗାନ୍ତ ସମୟରେ ବାସ କରୁଅଛୁ। ଆମେନ୍। ଆପଣମାନେ ବୁଝନ୍ତି କି, ତେବେ ତ ଏହି ଯୁଗାନ୍ତ ସମୟରେ ଆମେମାନେ ଯଦି ବାସ କରୁଅଛୁ, ଏହି ଯୁଗାନ୍ତ ସମୟର ଶେଷ ଗଡ଼ିରେ ପଦାର୍ପଣ କରିସାରିଅଛୁ, ତେବେ କେଉଁ ସ୍ଥାନରେ ଆମମାନେ ଏତେବେଳେ ଉପନୀତ? ଧ୍ୟାନ ଦିଅନ୍ତୁ, ଠିକ ପଛ ପାଖରେ ଏହି ସ୍ଥାନରେ ଠିକ ପଛରେ ଗୋଟିଏ ରେଖା ଯେ ଅଙ୍କା ଯାଇଛି, ତାହାକୁ ଆପଣମାନେ ଦେଖନ୍ତି। ଯେଉଁ ସ୍ଥାନରେ ପରମେଶ୍ୱର ଇସ୍ରାଏଲମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ରହିଥିଲେ, କିମ୍ବା ଯିହୁଦୀମାନଙ୍କ ସହିତ ଆଦୌ ସମ୍ପର୍କ ସ୍ଥାପନ କରି ରହିନଥିଲେ, ସେମାନଙ୍କୁ ନିଜର କରି ପାଇବା ପାଇଁ ତାଙ୍କୁ ଅନେକ ସମୟ ବର୍ଷ ଲାଗିଯାଇଥିଲା। ସେହି ଅବସ୍ଥାରେ ସେମାନଙ୍କୁ ଉପନୀତ କରାଇବା ନିମନ୍ତେ ଏହା ତାଙ୍କୁ ଦୀର୍ଘ 40 ବର୍ଷର ସମୟକୁ ଲଗାଇ ଯାଇଥିଲା। ସେହି ଅବସ୍ଥାରେ ସେମାନେ ପହଞ୍ଚିବା ନିମନ୍ତେ, ପୁଣି ସେମାନଙ୍କ ବିନାଶ ଘଟାଇବା ନିମନ୍ତେ, ସେମାନେ ବିଭିନ୍ନ ରାଷ୍ଟ୍ରକୁ ଛିନ୍ନ ଭିନ୍ନ କରିବା ନିମନ୍ତେ ତାଙ୍କୁ ସେତିକିଟା ବର୍ଷର ସମୟ ଲାଗିଥିଲା। ପ୍ରତ୍ୟେକ ସ୍ଥାନରେ ବିଜାତିମାନଙ୍କ ଦିନମାନଙ୍କରେ ପୁଣି ତାଙ୍କର ବଚନକୁ ଯେ ସେ ସଫଳ କରିପାରନ୍ତି, ତାହାରି ନିଶ୍ଚିତ ସମୟ ପର୍ଯ୍ୟନ୍ତ ତାଙ୍କୁ ଏହି ଜାତି ଏହିପରି ଅବସ୍ଥା ରଖିବାକୁ ଥିଲା। ମୁଁ ଯେ କଣ ଅର୍ଥ କରେ ସେ ବିଷୟକୁ ବୁଝନ୍ତି କି? ଯେଉଁମାନେ ଏହାକୁ ବୁଝନ୍ତି ସେ ସମସ୍ତେ ଆମେନ୍ ବୋଲି କହନ୍ତୁ। ଦେଖନ୍ତୁ ଆପଣମାନେ ଯେ ଏହାକୁ ବୁଝନ୍ତି ସେ କଥାକୁ ଜାଣିବା ନିମନ୍ତେ ସେଥିରେ ମୁଁ ନିଶ୍ଚିତ ହେବାକୁ ଚାହେଁ। ବର୍ତ୍ତମାନ କି ପ୍ରକାର ଘଟଣା ଘଟିଛି ଏହି ଶେଷ ମଣ୍ଡଳୀ ଯୁଗର ଠିକ ଉପର ଅଂଶକୁ ଟିକେ ଚାହିଁ ଦିଅନ୍ତୁ। ସେହି ଛୋଟ ବିସ୍ତାର ଲାଭ କରିଥିବା ସ୍ଥାନଟିକୁ ଦେଖନ୍ତୁ କି ବିଜାତୀୟ ମାନଙ୍କର ସମୟ ଗୁଡାକ ଶେଷ ହେଉଅଛି। ତତ୍ପରେ ବିଗତ ଚାରି ଦଶନ୍ଧି ଧରି ଜିହୁଦୀଗଣ ଜିରୁସାଲମକୁ ଫେରୁଛନ୍ତି, ଆପଣାର ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରୁଅଛନ୍ତି। ହାଲେଲୁୟା! ଆମମାନେ ଯେ କେଉଁ ସ୍ଥାନରେ ଉପନୀତ ହୋଇସାରିଅଛୁ ସେ ବିଷୟକୁ ଆପଣମାନେ ବୁଝୁଛନ୍ତି କି? ମସିହଙ୍କୁ ଉଚ୍ଛିନ୍ନ କରିବା ସମୟରୁ କ୍ରାଇଷ୍ଟଙ୍କ ଦ୍ୱାରା ମନ୍ଦିରର ବିନାଶ, ପୁଣି ଜିହୁଦୀମାନଙ୍କୁ ବିଭିନ୍ନ ରାଷ୍ଟ୍ର ମଧ୍ୟକୁ ଛିନ୍ନ ଭିନ୍ନ କରିବା ପାଇଁ ତା ଚାଳିଶ ବର୍ଷର ସମୟକୁ ଆବଶ୍ୟକ କରିଥିଲା। ତତ୍ପରେ ଏହା ଆହୁରି ଚାଳିଶ ବର୍ଷର ସମୟକୁ ଆବଶ୍ୟକ କରିଥିଲା ଯେତେବେଳେ ପରମେଶ୍ୱର ସମସ୍ତ ରାଷ୍ଟ୍ରର ବିଭିନ୍ନ ଫାଳଗଣଙ୍କ ହୃଦୟକୁ କଠିନ କରିଛନ୍ତି, ପୁଣି ଜିହୁଦୀମାନଙ୍କୁ ସେମାନଙ୍କର ସ୍ୱଦେଶକୁ ଫେରାଇ ଆଣିଛନ୍ତି। କିନ୍ତୁ ଆଜି ସେମାନେ ନିଜର ସ୍ୱଦେଶ ଭୂମିକୁ ପୁନର୍ବାର ଫେରି ଆସିଛନ୍ତି, ଆଉ ମଣ୍ଡଳୀ ନିଜର ଶେଷ ସମୟରେ ଉପନୀତ ହୋଇସାରିଛି। ଆମେନ୍। ଓହୋ, ମୁଁ ତ କେବଳ ପାଠ କରିବାକୁ ଚେଷ୍ଟା କରୁଅଛି, ମୁଁ ସେପରି କରିପାରୁନାହିଁ। ଧ୍ୟାନ ଦିଅନ୍ତୁ, ଜିହୁଦୀଗଣ ନିଜର ସ୍ୱଦେଶରେ ବାସ କରନ୍ତି, ପୁଣି ସେଠାକୁ ଫେରି ଆସିବାରେ ଲାଗିଛନ୍ତି। ଯଦି ଆପଣମାନେ ବିଶ୍ୱଯୁଦ୍ଧର ସନ୍ଧି ଚୁକ୍ତିନାମାର ତାର ଦ୍ୱିତୀୟ ଖଣ୍ଡକୁ ପାଆନ୍ତି, ତେବେ ସେନାଧ୍ୟକ୍ଷ ଆଲେନବେ ପ୍ରଥମ ବିଶ୍ୱଯୁଦ୍ଧ ପରେ ଜିରୁସାଲମ ଉପରେ ଚଢ଼ାଉ କଲେ, ପୁଣି ତାହାକୁ ଦଖଲ କରିନେଲେ, ପୁଣି ଜିରୁସାଲମକୁ ହସ୍ତଗତ କଲେ। ତତ୍ପରେ ସେହି ଖ୍ରୀଷ୍ଟିଆନ ସେନାଗଣ ଆପଣମାନଙ୍କ ଟୋପି ଖୋଲି ପକାଇ ଜିରୁସାଲମ ମଧ୍ୟରେ ସୈନିକ ଗତିରେ ପଦଯାତ୍ରା କଲେ, ପୁଣି ବନ୍ଧୁକରୁ ଗୋଳା ବାରୁଦ ନ ଫୁଟାଇ ଆଲେନବେ ଆତ୍ମସମର୍ପଣ କଲେ। କିମ୍ବା ସେହି ତୁର୍କୀ ସେନାବାହିନୀ ସେମାନେ କୌଣସି ପ୍ରକାର ଗୁଳି ନ ଫୁଟାଇ ବନ୍ଧୁକ ଚାଳନା ନ କରି ଆଲେନବେଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହି ସମୟରୁ ଆରମ୍ଭ କରି ପରମେଶ୍ୱର ମୁସଲିମଙ୍କ ହୃଦୟକୁ, ହିଟଲରଙ୍କ ହୃଦୟକୁ, ଷ୍ଟାଲିନଙ୍କ ହୃଦୟକୁ, ପୁଣି ବିଶ୍ୱର ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରନାୟକମାନଙ୍କ ହୃଦୟକୁ ସେହି ଜିହୁଦୀ ଜାତିକୁ ଘୃଣା କରିବା ନିମନ୍ତେ ସେମାନଙ୍କୁ କଠିନ କରିବାରେ ଲାଗିଥିଲେ। ତତ୍ପରେ ସେହି ବିରାଟ କାୟ ପକ୍ଷୀ ଗୁଡାକ ଯେଉଁଗୁଡ଼ିକୁ ସେଠାକୁ ଯାଇଥିଲେ ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ନାମରେ କିମ୍ବା ପାନ୍ ଆମେରିକାନ୍ ଏୟାରଲାଇନ୍ସ ନାମରେ କିମ୍ବା ଅନ୍ୟ କୌଣସି ଭିନ୍ନ ନାମରେ ପରିଚିତ ଥିଲେ ନା କାହିଁକି ସେଠାକୁ ଯାଇଥିଲେ? ତାହା ଯେ TWA ନାମରେ ପରିଚିତ ଥିବା ଏୟାରଲାଇନ୍ସ ଥିଲା ଏପରି ମୁଁ ବିଶ୍ୱାସ କରେ। ଏହା ସେହି ମ୍ୟାଗାଜିନ୍ରେ ଲାଇଫ୍ ମ୍ୟାଗାଜିନ୍ କିମ୍ବା ଲୁକ୍ ମ୍ୟାଗାଜିନ୍ରେ ଯେ ପ୍ରକାଶ ପାଇଥିଲା ଏପରି ବିଷୟକୁ ମୁଁ ବିଶ୍ୱାସ କରେ। ତାହା ଯେ ଲାଇଫ୍ ମ୍ୟାଗାଜିନ୍ରେ ପ୍ରକାଶ ପାଇଥିଲା ସେ କଥାକୁ ମୁଁ ବିଶ୍ୱାସ କରେ। କେବଳ ବିଗତ 3-4 ବର୍ଷ ପୂର୍ବେ ତାହା ପ୍ରକାଶ ପାଇଥିଲା। ଆଉ ପରମେଶ୍ୱର ଜିହୁଦୀମାନଙ୍କୁ ସେମାନଙ୍କର ସ୍ୱଦେଶକୁ ଯଥାଶୀଘ୍ର ଫେରାଇ ଆଣୁଛନ୍ତି ଯେଉଁ ଜାଗାରୁ ସେମାନେ ବିଗତ ପ୍ରାୟ 2000 ବର୍ଷ ଧରି ଦୂରେଇ ରହିଛନ୍ତି। ଯେତେବେଳେ କି ବିଜାତୀମାନେ ପ୍ରସ୍ତୁତ କରାଯାଉଥିଲେ, ପୁଣି ବିଜାତୀଗଣ ଯେତେବେଳେ ଖ୍ରୀଷ୍ଟଙ୍କୁ ସେମାନଙ୍କ ମଣ୍ଡଳୀରୁ ବାହାରକୁ ତଳି ଦେଇଛନ୍ତି, ଯାହାକି ପ୍ରକାଶ ବାକ୍ୟର ତୃତୀୟ ଅଧ୍ୟାୟରେ ଦେଖିବାକୁ ମିଳେ। ଆପଣାର ମଣ୍ଡଳୀ ମଧ୍ୟକୁ ସୁଦ୍ଧା ସେ ଫେରି ଆସି ପାରନ୍ତି ନାହିଁ, ଯିବା ପାଇଁ ତାଙ୍କ ପାଖରେ କୌଣସି ସ୍ଥାନ ସୁଦ୍ଧା ନାହିଁ। ସେ ତ ପୁରାପୁରି ଭାବରେ ଅସ୍ୱୀକୃତ ହୋଇଅଛନ୍ତି। ଉର୍ଦ୍ଧାନ୍ତିକରଣ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଅଟେ। ଏହି ସ୍ଥାନର ମଧ୍ୟବର୍ତ୍ତୀ ଅଞ୍ଚଳରେ ସକଳ ଉଦ୍ଧାରପ୍ରାପ୍ତ ଲୋକେ ଏଠାରେ ରହିଥିବା ସେ ଛୋଟ ବିନ୍ଦୁ ପରି ସକଳ ସାଧୁମାନଙ୍କ ଉର୍ଦ୍ଧକୁ ଗୃହୀତ ହେଉଥିବାର ପୁନରୁତ୍ଥାନ ସମୟରେ ଉଦ୍ଧାନ୍ତିକରଣ ହେଉଥିବାର ସୂଚକ ଅଟେ। ଆପଣମାନେ ସମସ୍ତେ ବୁଝନ୍ତୁ, ଠିକ ଏହି ସ୍ଥାନରେ ଆମେ ସମସ୍ତେ ସାକ୍ଷାତ କରିଥାଉ। ବାଇବଲ ଏପରି କହିଥିଲା, ଆମେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ ଆମେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ଅଗ୍ରଗାମୀ ହେବୁ ନାହିଁ। ବିଗତ ସବୁ ଯୁଗରୁ ସେମାନେ ଏଠାରେ ସେଠାରେ ସେଠାରେ ଏହିପରି ଭାବରେ ଏକତ୍ରିତ ହେବେ। ତେଣୁ ହେ ପେଣ୍ଟିକୋଷ୍ଟାଲ ଭାତୃଗଣ, ଆପଣ ଯେ ସମସ୍ତଙ୍କୁ ଏହି ଲାଓଦିକିଆ ଯୁଗ ସହିତ ସମ୍ବନ୍ଧିତ କରିପାରନ୍ତି, ସେହି ବିଗତ ପ୍ରତ୍ୟେକ ଯୁଗରୁ ସେମାନେ ଏହି ବିଶ୍ରାମ ସ୍ଥାନରେ ଶୋଇ ରହି ଅପେକ୍ଷା କରୁଛନ୍ତି। ଆମେମାନେ ଯେତେ ଲୋକ ଜୀବିତ ଥିବୁ ଏଠାରେ ଜୀବିତ ହୋଇ ରହିଥିବା ସେହି କ୍ଷୁଦ୍ର ଅବଶିଷ୍ଟ ଦଳଟି ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ବଞ୍ଚି ରହିଥିବୁ। ପ୍ରଭୁଙ୍କ ଆଗମନ ସମୟରେ ଶୋଇ ପଡିଥିବା ଲୋକ ଆଦୌ ପଛୁଆ ହୋଇ ରହିବେ ନାହିଁ, ଅର୍ଥାତ୍ ଆମମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ଅଗ୍ରଗାମୀ ହେବୁ ନାହିଁ, କାରଣ ଈଶ୍ୱରଙ୍କ ତୁରି ବାଜି ଉଠିବ ଆଉ ଯେମାନେ ଖ୍ରୀଷ୍ଟଙ୍କ ଠାରେ ମରିଛନ୍ତି ସେମାନେ ପ୍ରଥମରେ ଉଠିବେ, ପରେ ସେମାନଙ୍କ ସହିତ ଆମେ ମାନେ ଶୂନ୍ୟ ମଣ୍ଡଳକୁ ନୀତ ହେବୁ। ଆମେନ। ସେମାନଙ୍କ ସହିତ ଏହି ସ୍ଥାନରେ, ଠିକ ଏହି ସ୍ଥାନରେ ଆମେ ସାକ୍ଷାତ କରୁଅଛୁ। ଶୂନ୍ୟ ମଣ୍ଡଳରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଠିକ ଏହି ସ୍ଥାନରେ ଆମେ ଭେଟାଭେଟି ହେଉଅଛୁ। ଆପଣମାନେ ସମସ୍ତେ ସେ ପ୍ରକାର ଅଟନ୍ତି। ଆମମାନେ ସମସ୍ତେ କେଉଁଠାରେ ପନିତ? ଠିକ ଏହି ସ୍ଥାନରେ। ମସିହ କେଉଁ ସ୍ଥାନରେ ଉଚ୍ଛିନ୍ନ ହୋଇ କଟାଗଲେ? ଯେଉଁ ସ୍ଥାନର ସମ୍ବନ୍ଧରେ ବଚନ କହିଥିଲା ଠିକ ସେହି ସ୍ଥାନରେ କଟାଗଲେ। ସେହି ସତୁରୀତମ ସପ୍ତାହର ଅବଧିଟି କେଉଁ ସ୍ଥାନରୁ ଆରମ୍ଭ ହେବ? ଏହି ମଣ୍ଡଳଟି ଉଚ୍ଛିନ୍ନ ହେଲା ଉତ୍ତରେ, ପ୍ରକୃତରେ ଆରମ୍ଭ ହେବ। ତତ୍ପରେ ଯେହୁଦୀମାନଙ୍କ କାଳକୁ ପରମେଶ୍ୱର ଫେରିବେ। ଆପଣମାନଙ୍କର କଣ ମନେ ନାହିଁ କି ଯେତେ ଶୀଘ୍ର ମଣ୍ଡଳୀଟି ଚାଲିଯାଏ, ମଣ୍ଡଳୀଟି ଯେତେବେଳେ ଚାଲିଯାଏ ଯଥାଶୀଘ୍ର ଯେହୁଦୀଗଣ ଉପସ୍ଥିତ ହୁଅନ୍ତି, ଯେହୁଦୀମାନଙ୍କ ସମୟ ଆରମ୍ଭ ହୋଇଯାଏ। ମାତ୍ର ଏହାର କ୍ରମାନୁସାରେ ଯାହା ପ୍ରଥମ କାର୍ଯ୍ୟ ସମ୍ପାଦିତ ହୁଏ ତାହା ବିଜାତିବାର ମଧ୍ୟରେ କୌଣସି ଏକ ଶକ୍ତିଶାଳୀ ରାଷ୍ଟ୍ରରେ ରାଷ୍ଟ୍ରୀୟ ଉଦ୍ଦୀପନା ସେପରି ନୁହେଁ। ମାତ୍ର ଏହାର କ୍ରମାନୁସାରେ ପ୍ରମୁଖ କର୍ମଟି ମସିହଙ୍କ ଆଗମନ, ପରମେଶ୍ୱରଙ୍କ ରାଜ୍ୟର ସଂସ୍ଥାପନା ତାହା ହିଁ ଅଟେ। ପୁଣି ଆପଣମାନେ ଯଦି ଇଚ୍ଛା କରୁଥାନ୍ତି ତେବେ ଆମମାନେ ଦାନିଏଲଙ୍କ ପୁସ୍ତକର ଦ୍ୱିତୀୟ ଅଧ୍ୟାୟର 34 ତଥା 35 ପଦ ପରେ ଧ୍ୟାନ ଲଗାଇ ପାରିବା। ତତ୍ପରେ ଦାନିଏଲ ଯେତେବେଳେ ଦତ୍ତ ହେଲେ, ଦ୍ୱିତୀୟ ଅଧ୍ୟାୟର 34 ତଥା 35 ପଦରେ ଦାନ କରାଗଲେ, ଅର୍ଥାତ୍ ତାଙ୍କ ପ୍ରଜାଗଣଙ୍କ ସମୟ ଯେ ଶେଷ ହୋଇ ସାରିଥିଲା ସେ ସମ୍ବନ୍ଧରେ ଦାନିଏଲ ଯେତେବେଳେ ଦର୍ଶନ ଦତ୍ତ ହେଲେ, ପୁଣି କୌଣସି ଏକ ନିଶ୍ଚିତ ସମୟ ପର୍ଯ୍ୟନ୍ତ ସେମାନଙ୍କ ସମୟ ଯେ ଅନ୍ତ ହୋଇଥିଲା ତାହା ବିଜାତିମାନଙ୍କୁ ଗୃହୀତ ହୋଇଯିବା ଘଟଣା ଚକ୍ର ମଧ୍ୟକୁ ପ୍ରବିଷ୍ଟ ହେବା ବିଷୟକୁ ସେ ଦେଖିଥିଲେ। ଆଉ ସେ ଦେଖିଥିଲେ ଯେ ବିଜାତିମାନଙ୍କର ସମୟ ଶେଷ ହୋଇଯାଇଛି। ପୁଣି ଉକ୍ତ ଦର୍ଶନ ସେ ଏକ ବିରାଟ ପଥରକୁ କିମ୍ବା ଏକ ବିରାଟ ପ୍ରତିମୂର୍ତ୍ତିକୁ ଦର୍ଶନ କରିଥିଲେ, ଯାହାର ମୁଣ୍ଡ ସୁବର୍ଣ୍ଣରେ ନିର୍ମିତ ହୋଇଥିଲା। ପୁଣି ତାହାର ଛାତିର ଆକୃତି ରୂପାର ଥିଲା। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ମୂର୍ତ୍ତିଟି ଉପରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ଅତି କଠିନ ହେବା ଲାଗିଥିଲା, କାରଣ ରୂପା ସୁନା ଅପେକ୍ଷା ଅତି ମଜବୁତ ଧାତୁ ଅଟେ। ତତ୍ପରେ ତାହାର ଜଙ୍ଘ ଲୌହର କିମ୍ବା ପିତଳର ଅଟେ। ପୁଣି ତାହାର ଗୋଡ ଦୁଇଟି ଲୌହରେ ନିର୍ମିତ ହୋଇଥିଲା। ତାହାର ପାଦର ସମସ୍ତ 10 ଅଙ୍ଗୁଳି ଲୌହ ପୁଣି ମୃତ୍ତିକାରେ ନିର୍ମିତ ହୋଇଥିଲା। ଆଉ ସେପରି କହିଥିଲେ, ମାତ୍ର ଲୌହ ଯେମନ୍ତ ମୃତ୍ତିକାରେ ମିଶ୍ରିତ ହୁଏ ନାହିଁ, ତଦ୍ରୂପ ସେମାନେ ପରସ୍ପରର ସଂଲଗ୍ନ ହୋଇ ରହିବେ ନାହିଁ। ଏହି ବିଭକ୍ତ ରାଜ୍ୟ ଗୁଡାକ ପରସ୍ପର ସହିତ ମିଳିତ ହେବେ ନାହିଁ, କିନ୍ତୁ ସେମାନଙ୍କର ବଂଶ ପରସ୍ପର ସହିତ ମିଳିତ ହେବେ। ପୁଣି ଜଣେ ଅନ୍ୟ ଜଣ ଶକ୍ତିକୁ ହ୍ରାସ କରିବାକୁ ଯତ୍ନଶୀଳ ହୋଇ ଚେଷ୍ଟିତ ହୋଇ ରହିବେ। ବୁଝନ୍ତି ତ କଣ ଯେ ଘଟିଥିଲା ସେ କଥାକୁ ଲକ୍ଷ୍ୟ କରନ୍ତୁ। ରାଜା ନବୁଖଦ୍ନେସର ସ୍ୱର୍ଣ୍ଣ ମସ୍ତକ କରିଥିଲେ, ଯାହାକୁ ସେ ଅର୍ଥ କରିଥିଲେ, କହିଥିଲେ ଆପଣଙ୍କ ଉପରେ ଅନ୍ୟ ଏକ ଦ୍ୱିତୀୟ ରାଜ୍ୟ ଉତ୍ଥିତ ହେବ, ଯିଏ ଆପଣଙ୍କଠାରୁ ନ୍ୟୁନ ହେବ। ତାହା ମିଦ ପାରସ୍ୟ ରାଜ୍ୟର ରାଜା ଦାରିଆବସ୍ ଥିଲେ, ଯିଏ ବିଜାତୀୟ ସାମ୍ରାଜ୍ୟକୁ ଆପଣାର ଅଧିକାରରେ ନେଇଯାଇଥିଲେ। ଆଉ ମାଦୀୟ ପାରସ୍ୟ ରାଜ୍ୟ ଉତ୍ତରେ କିଏ ପରିଚୟକୁ ଆସିଥିଲା? ଗ୍ରୀସୀୟ ମାନେ, ମହାନ ଆଲେକ୍ଜାଣ୍ଡର ପୁଣି ଅନ୍ୟମାନେ ଆସିଥିଲେ। ସେହି ସାମ୍ରାଜ୍ୟକୁ ଗ୍ରୀସୀୟ ମାନେ ଅଧିକାରରେ ନେଇଗଲେ। ପରେ ଗ୍ରୀସୀୟ ମାନଙ୍କ ଠାରୁ କିଏ ଏହାକୁ ଅଧିକାରରେ ନେଲା? ରୋମିଓ ମାନେ ନେଇଗଲେ। ସେହି ସମୟରୁ ବିଜାତି ଜଗତ ପରେ କିଏ ଅଧିକାର ବିସ୍ତାର କରି ରହିଅଛି? ରୋମିଓ ମାନେ, ହଁ ରୋମିଓ ମାନେ। ପୁଣି ତାହା ହିଁ ଲୌହର ପ୍ରତୀକ ଥିଲା। ତତ୍ପରେ ଧ୍ୟାନ ଦିଅନ୍ତୁ, ଶେଷ ପର୍ଯ୍ୟନ୍ତ ରୋମ ସ୍ଥାୟୀ ହୋଇ ରହିଥିଲା, ଯେହେତୁ ଏହା ପରେ ଯେହେତୁ ଏହା ପାଦର ଆଙ୍ଗୁଳି ଗୁଡାକ ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା। ପୁଣି ସେ ମାଟିର ପିଣ୍ଡୁଆକୁ ଦେଖିଥିଲେ, ଆଉ ତାହା ଲୋକ ଗୁଡାକ ଅଟନ୍ତି, ଯେଉଁଥିରୁ ଆମେ ସମସ୍ତେ ନିର୍ମିତ ହୋଇଅଛୁ। ତତ୍ପରେ ଲୌହ ତାହା ରୋମର ସାମର୍ଥ୍ୟ ଥିଲା, ସେହି ସବୁ ରାଷ୍ଟ୍ରରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା। ପୁଣି ଆକାଶ ତଳ ସ୍ଥିତ ସକଳ ରାଷ୍ଟ୍ର ମଧ୍ୟରେ ରୋମର ସାମର୍ଥ୍ୟ ବିସ୍ତାରିତ ରହିଅଛି। ଜଗତରେ କେବଳ ଏପରି ଜଣେ ମନୁଷ୍ୟ ରହିଛନ୍ତି ଯିଏକି ଅକ୍ଲେଶରେ ଯୁଦ୍ଧ ନିବାର କରିପାରନ୍ତି, ପୁଣି ଯୁଦ୍ଧ ଆରମ୍ଭ କରିପାରନ୍ତି, କେବଳ ଗୋଟିଏ ମାତ୍ର ଶବ୍ଦ ବ୍ୟବହାର କରି ପଦଟିଏ କଥାରେ ସେପରି କରିପାରନ୍ତି, ସେହି ଜଣକ ପୋପ୍ ଅଟନ୍ତି। ସେ ଯଦି ଏପରି କହନ୍ତି, କୌଣସି କ୍ୟାଥୋଲିକ ବ୍ୟକ୍ତି ଯୁଦ୍ଧାସ୍ତ୍ର ଆଦୌ ବ୍ୟବହାର ନ କରନ୍ତୁ, ତେବେ ହେ ଭାଇ ତାହା ଏହାକୁ ସମାଧାନ କରେ। ଆପଣମାନେ ଅନ୍ୟ ଯାହା କିଛି ଇଚ୍ଛା କରନ୍ତି କହନ୍ତୁ। ବିଶ୍ୱର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ବଡ ଭାଗ କ୍ୟାଥୋଲିକ ଅଟନ୍ତି, ବୁଝନ୍ତି ତ? ଭଲ କଥା, ତାହାଙ୍କୁ କେବଳ ପଦେ କଥା କହିବାକୁ ଦିଅନ୍ତୁ, ତାହା ହିଁ ସବୁ କିଛି ସମାଧାନ କରେ। ଠିକ ସେପରି ଧରଣର କଥାଟିଏ ଯାହାକୁ ସେମାନେ ଏଠାରେ କହିଥିଲେ କିଏ? କିଛି ସମୟ ପରେ ଆମମାନେ ସେ କଥାକୁ ଚିନ୍ତା କରିବା। ପଶୁ ସହିତ ଯୁଦ୍ଧ କରି ଲଢିବାକୁ କିଏ ସକ୍ଷମ ଅଟେ? କିଏ ତାହାପରି କହିପାରେ? କିଏ ଏହାକୁ ସେପରି କରିପାରେ? ତେବେ ସେହି ପଶୁ ନିମନ୍ତେ ଆସ ଏକ ପ୍ରତିମାକୁ ନିର୍ମାଣ କରିବା। ତାହା ତ ମଣ୍ଡଳୀ ଗୁଡାକର ସଂଘ ଅଟେ। ପଶୁର ମୂର୍ତ୍ତିଟିଏ ପ୍ରସ୍ତୁତ କରିବାକୁ ସେପରି କରିଥାନ୍ତି। ବୁଝନ୍ତି ତ, ସକଳ ସଂସ୍ଥାର ଏକ ସଂଘର ପରିଚୟ ଅଟେ, ଯାହାକୁ ସେମାନେ ଏତେବେଳେ ପ୍ରସ୍ତୁତ କରି ସାରିଛନ୍ତି। ଆହେ, ଆମମାନେ ତ ପ୍ରକୃତରେ ଯୁଗାନ୍ତ ସମୟରେ ପ୍ରସ୍ତୁତ ହୋଇସାରିଛୁ। ତାହା ହିଁ ସବୁକିଛି ବିଷୟ ଏହାର ସମ୍ବନ୍ଧରେ ଅଟେ। ହେ ବନ୍ଧୁଗଣ, ତାହା ହିଁ ଅଟେ। ଏଠାରେ ଆମମାନେ ଯୁଗାନ୍ତ ସମୟରେ ଉପନୀତ ଅଟୁ। ବୁଝନ୍ତି ତ, ଆସ ପଶୁ ନିମନ୍ତେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା। ସେପରି ଧରଣର କିଛି ବିଷୟ, ଏକ ପ୍ରତିମୂର୍ତ୍ତି କୌଣସି ଅନ୍ୟ ପ୍ରାଣୀର ଏକ ଅଭିକଳ ରୂପ ଅଟେ। ବୁଝନ୍ତି ତ, ଆମମାନେ ଶେଷ ସମୟରେ ଉପସ୍ଥିତ ଅଟୁ। ବର୍ତ୍ତମାନ ଏହି ଯୁଗର ଶେଷ ସମୟରେ ଆମମାନେ ଉପସ୍ଥିତ ହୋଇସାରିଅଛୁ। ତତ୍ପରେ ଦାନିଏଲ ଦ୍ୱିତୀୟ ଅଧ୍ୟାୟର 34 ଓ 35 ପଦରେ ସେ ସେହି ମୂର୍ତ୍ତିଟିକୁ ଦେଖିଥିଲେ, ମହାନ ବିଚାର ସହିତ ଦେଖିଥିଲେ। ସେ ସେହି ସମୟ ପର୍ଯ୍ୟନ୍ତ ତାହାକୁ ଦେଖୁଥିଲେ ଯେତେବେଳେ ଏକ ବିରାଟ ପଥର ପର୍ବତରୁ ଗଡି ଆସିଥିଲା। ବିନା ହସ୍ତରେ କଟା ଯାଇଥିବା ଖଣ୍ଡେ ପଥର ଗଡି ଆସିଲା, ପୁଣି ସେହି ମୂର୍ତ୍ତିକୁ ତାହାର ପାଦଦେଶରେ ଆଘାତ କଲା ଆଉ ତାହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲା। ତାହା ସେହି ମୂର୍ତ୍ତିକୁ ମୁଣ୍ଡ ଉପରେ କଦାପି ଆଘାତ କରିନଥିଲା, ତାହାର ଚରଣରେ ଏହାକୁ ଆଘାତ କରିଥିଲା। ତାହା ତ ଶେଷ ସମୟର ଘଟଣା ଥିଲା। ପାଦର ସେହି 10ଟି ଆଙ୍ଗୁଳିର ପରିଚୟ ଥିଲା। ଆପଣମାନେ ଲକ୍ଷ୍ୟ କଲେ କି ଠିକ ଏହି ସ୍ଥଳରେ ଶ୍ରୀମାନ ଆଇଜେନ୍ ହାୱାର ବାହାରି ଆସିଲେ। ଆମେରିକାର ଶେଷ ପ୍ରୋଟେଷ୍ଟାଣ୍ଟ ରାଷ୍ଟ୍ରପତି ଥିଲେ। ତାଙ୍କ ଉତ୍ତରେ କେହି ଜଣେ ଅନ୍ୟ ବ୍ୟକ୍ତି ଯେ ସେପରି ଥିଲେ ସେ କଥାକୁ ମୁଁ ସନ୍ଦେହ କରେ। ତଥାପି ଯେତେବେଳେ ତାହାକୁ କେବଳ ଦେଖାଇବା ଅଭିପ୍ରାୟରେ ଲୋକମାନଙ୍କୁ କେବଳ ସଜାଗ କରି ରଖିବା ନିମନ୍ତେ, ଲୋକମାନେ ଯେପରି ସଜାଗ ହୋଇ ରହିବେ କେବଳ ତାହା ଅଭିପ୍ରାୟରେ ଏହା କହୁଅଛି। ସେ ଯେତେବେଳେ ଭେଟ କରିଥିଲେ ସେଠାରେ ସେମାନେ ଉପସ୍ଥିତ ଥିଲେ। ସେହି ସର୍ବଶେଷ ସମ୍ମିଳନୀଟି ଯେଉଁଠାରେ ସେ ରୁଷିଆର ଅଧିପତିମାନଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ, ସେହି ସ୍ଥାନରେ କମ୍ୟୁନିଷ୍ଟ ମତବାଦୀ 5ଟି ପୂର୍ବୀୟ ରାଷ୍ଟ୍ରୀୟ ନାୟକ ଉପସ୍ଥିତ ଥିଲେ। ପୁଣି ପଶ୍ଚିମାଞ୍ଚଳର 5ଟି ରାଷ୍ଟ୍ରର ରାଷ୍ଟ୍ରନାୟକ ମଧ୍ୟ ପ୍ରତିନିଧିତ୍ୱ କରୁଥିଲେ। ଶ୍ରୀମାନ କ୍ରୁଶ୍ଚେଭ ମହାଶୟ ପଶ୍ଚିମୀ ରାଷ୍ଟ୍ର ଗୁଡାକ ପକ୍ଷରୁ ନେତା ଥିଲେ। ପୁଣି ହାଇଜେନ୍ ହାୱାର ପଶ୍ଚିମୀ ରାଷ୍ଟ୍ର ଗୁଡାକର ନେତା ଥିଲେ। ଆଉ କ୍ରୁଶ୍ଚେଭ ମୁଁ ଯେପରି ବୁଝେ, ପୁଣି କଥିତ ହୋଇଅଛି ଯେ ରୁଷିଆ ଭାଷାରେ ଏହାର ଅର୍ଥ ଅର୍ଥାତ୍ କ୍ରୁଶ୍ଚେଭ ଶବ୍ଦର ଅର୍ଥ ମୃତ୍ତିକା ବା ମାଟି ଅଟେ। ପୁଣି ହାଇଜେନ୍ ହାୱାର ଇଂରାଜୀ ଭାଷାର ଶବ୍ଦର ଅର୍ଥରେ ଲୌହ ଅଟେ। ସେହି ସ୍ତରରେ ଆପଣମାନଙ୍କ ଲୌହ ଓ ମୃତ୍ତିକାର ଶବ୍ଦାର୍ଥ ପରିଚିତ ଅଟେ। ଏମାନେ ପରସ୍ପର ସହିତ କଦାପି ମିଶି ପାରନ୍ତି ନାହିଁ। ଆଉ ସେ ନିଜର ଜୋତା ଖୋଲି ପକାଇଥିଲେ, ପୁଣି ମେଜ ଉପରେ ତଦ୍ୱାରା ଆଘାତ କରିଥିଲେ, ପୁଣି ସେପରି ଅନ୍ୟାନ୍ୟ ବିଷୟ ସୁଦ୍ଧା ଦେଖିବାକୁ ମିଳିଥିଲା। ଏହା କଦାପି ମିଳିତ ହେବ ନାହିଁ। କିନ୍ତୁ ସେହି ସମ୍ରାଟ ମାନଙ୍କର ତାହା ସମୟଟି ଥିଲା, ଅର୍ଥାତ୍ ସେହି ପ୍ରସ୍ତ୍ରଟି ଥିଲେ, ବିନା ହସ୍ତରେ ପର୍ବତରୁ କଟା ହୋଇଥିବା ସେହି ପ୍ରସ୍ତ୍ର ଖଣ୍ଡିକ ଥିଲେ, ଯାହାକି ସେହି ମୃତ୍ତିର ପାଦଦେଶରେ ଆଘାତ କରିଥିଲେ, ଆଉ ତାହା ପୁଣି ପଥରରୁ ତାହା ପୁଣି ପର୍ବତରୁ କଟା ଯାଇଥିଲା। ନିଶ୍ଚିତ ରୂପେ ତାହା ବିରାଟ ଚଟାଣର ଏକ ପର୍ବତ ଅବଶ୍ୟ ଥିବ। ପ୍ରସ୍ତ୍ରର ଏକ ବିରାଟ ପର୍ବତରୁ ଏହା କଟା ଯାଇଥିଲା। ବର୍ତ୍ତମାନ ଆପଣମାନେ ଲକ୍ଷ୍ୟ କଲେ କି, ଆଉ ସେବକ ବନ୍ଧୁଗଣ, ତତ୍ପରେ ସମ୍ପୂର୍ଣ୍ଣ ବିଶ୍ୱରେ ଥିବା ମୋର ଭାଇ ଓ ଭଉଣୀମାନେ, ମୋର ବ୍ୟକ୍ତିଗତ ବିଚାର ଅନୁସାରେ ସର୍ବପ୍ରଥମ ବାଇବଲଟି ଯାହାକି ଲିଖିତ ହୋଇଥିଲା ତାହାକୁ ଈଶ୍ୱର ଆକାଶର ବକ୍ଷରେ ଲେଖିଥିଲେ। ଯେହେତୁ ସେମାନଙ୍କୁ ନିହାତି ପକ୍ଷେ ଉର୍ଦ୍ଧକୁ ଦୃଷ୍ଟିପାତ କରିବାକୁ ହିଁ ଥିଲା, ଆଉ ବୁଝିବାକୁ ଥିଲା ଯେ ସ୍ୱର୍ଗରେ ଈଶ୍ୱର ବୋଲି କେହି ଜଣେ ଅଛନ୍ତି ଯେଉଁ ଈଶ୍ୱର ଏହି ସବୁର ଉର୍ଦ୍ଧରେ ଅଟନ୍ତି। ଆଉ ରାଶିଚକ୍ର ମଧ୍ୟକୁ ଆପଣମାନେ ଯଦି ଧ୍ୟାନ ଦିଅନ୍ତି, ଆପଣମାନେ ମଧ୍ୟରୁ କୌଣସି ବ୍ୟକ୍ତି ଚାଲିଯିବାକୁ ଆଦୌ ଚେଷ୍ଟା ନ କରନ୍ତୁ। ଏହି ବାଇବଲ ସହିତ ଆପଣମାନେ ବିଶ୍ୱସ୍ତ ଆଉ ନ୍ୟାୟପ୍ରାଣ ହୋଇ ରହିଥାନ୍ତୁ। ବୁଝନ୍ତି ତ, କିନ୍ତୁ ସେହି ରାଶିଚକ୍ରରେ ଏହା ରାଶିଚକ୍ରରେ ସର୍ବପ୍ରଥମ ଚିହ୍ନ ହୋଇ ପରିଚିତ ହୁଏ। ମୋର ବୁଝିବା ଅନୁସାରେ ସର୍ବପ୍ରଥମ ଚିହ୍ନଟି କନ୍ୟା ଅଟେ। ରାଶିଚକ୍ରର ଶେଷ ସଂଖ୍ୟାଟି ଲିଓ ଅର୍ଥାତ୍ ସିଂହ ଅଟେ। ତାହା ତ ଜଣେ କୁମାରୀଙ୍କ ଗର୍ଭରୁ ଯୀଶୁଖ୍ରୀଷ୍ଟଙ୍କ ପ୍ରଥମ ଆଗମନର ଘଟଣା ଥିଲା। ଦ୍ୱିତୀୟ ଆଗମନ ସମୟଟି ଜିହୁଦାର ବଂଶରୁ ସିଂହର ପରିଚୟ ଅଟେ। ବୁଝନ୍ତି ତ, ତତ୍ପରେ କର୍କଟର ଯୁଗରେ ଆମମାନେ ପହଞ୍ଚିଥିଲୁ। ପୁଣି ଏହିପରି ଭାବରେ ରାଶିଚକ୍ରର ଆରମ୍ଭରୁ ଅଗ୍ରସର କରିବାରେ ଲାଗିଥିଲୁ। ତତ୍ପରେ ଅନ୍ୟ ଏକ ବାଇବଲ ମଧ୍ୟ ସେହି ସମୟରେ ଲିଖିତ ହୋଇଥିଲା, ଅର୍ଥାତ୍ ଅନ୍ୟ ଏକ ସ୍ଥାନରେ ସୁଦ୍ଧା ବାଇବଲଟି ଲେଖାଯାଇଥିଲା ବୋଲି ଆମମାନେ ଲକ୍ଷ୍ୟ କରିଥିଲୁ। ପୁଣି ତାହା ପିରାମିଡ୍ ଗୁଡିକ ଥିଲେ। ତାହା ଯେ କିପରି ଭାବରେ ନିର୍ମିତ ହୋଇଥିଲା ପିରାମିଡ୍ ଗୁଡିକ ମଧ୍ୟରେ, ସେ କଥାକୁ ଆପଣମାନେ ଲକ୍ଷ୍ୟ କରିଥିଲେ କି, ଏକ ପର୍ବତର ନ୍ୟାୟ ତଳ ଦିଶାରୁ ଚଉଡ଼ା ଆକାରର ହୋଇ ଉପରକୁ ଉଠିଥାଏ, କଠିନ ପ୍ରଶସ୍ତ ପ୍ରସ୍ତରରେ ନିର୍ମିତ ହୋଇଥାଏ। ପୁଣି ଉପରର ଚୂଡ଼ାଂଶକୁ ପହଞ୍ଚିବା ପର୍ଯ୍ୟନ୍ତ ଏହା ସେହିପରି ଅବସ୍ଥାରେ ଥାଇ ଅଗ୍ରସର କରିଥାଏ। ତଥାପି ପିରାମିଡ଼ର ଚୂଡ଼ାରେ କୌଣସି ଚୂଡ଼ାପ୍ରସ୍ତର ଲଗାଯାଇ ନାହିଁ, ତାହା କଦାପି ଖଞ୍ଜା ଯାଇନଥିଲା। ମିଶର ଦେଶର ସର୍ବବୃହତ୍ତମ ପିରାମିଡ଼ରେ ସୁଦ୍ଧା ସେହି ଚୂଡ଼ାପ୍ରସ୍ତର ନଥିଲା। ଆପଣମାନଙ୍କ ପକେଟରେ ଥିବା ନୋଟ୍ଟିକୁ କାଢ଼ନ୍ତୁ। ଆପଣମାନଙ୍କ ପକେଟରେ ଥିବା $1 ମୂଲ୍ୟର ନୋଟ୍ ଖଣିକ ଯଦି ଥାଏ ତେବେ ତାକୁ କାଢ଼ନ୍ତୁ, ଆଉ ସେଇ ଡଲାରର ନୋଟ୍ ଖଣିକ ଆପଣ ଦେଖିବେ ଏବଂ ତାହାକୁ ଭଲ ଭାବରେ ନଜର ପକାନ୍ତୁ। ଆପଣମାନେ ଦେଖିବେ ଯେ ତାହାର ଗୋଟିଏ ପାଖରେ ଆମେରିକାର ଏକ ମୋହର ରହିଅଛି, ପୁଣି ତାହାର ଅପର ପାର୍ଶ୍ୱରେ ଠିକ ନିମ୍ନ ଭାଗରେ ପିରାମିଡ଼ର ଚିତ୍ର ରହିଛି, ପୁଣି ପିରାମିଡ଼ ଉପରେ ଚୂଡ଼ାପଥ ଲାଗିଛି, କିନ୍ତୁ ତାହା ଏକ ବିରାଟ ଚକ୍ଷୀର ନିଦର୍ଶକ ସୂଚକ ଅଟେ। ଆଉ ଏହି ପିରାମିଡ଼ର ନିମ୍ନ ଭାଗରେ ଶ୍ରେଷ୍ଠତମ ମୋହର ବୋଲି ଲିଖିତ ଥାଇ ଏହାର ପରିଚୟ ରହିଅଛି। ଆମେରିକୀୟ ଇଗଲଟି କାହିଁକି ଶ୍ରେଷ୍ଠତର ମୋହର ରୂପେ ପରିଚୟ ଲାଭ କରିନାହିଁ, ତାହା ତ ଈଶ୍ୱରଙ୍କଠାରୁ ଏକ ମୋହର ଅଟେ। ମନେ କରନ୍ତୁ ଆମେ ଛୋଟ ଗୀତଟିଏ ପ୍ରାୟ ଗାନ କରୁଥିଲୁ, ପ୍ରାଣର ପ୍ରକୃତ ଘର ଆଡ଼କୁ ଯେଉଁ ମାର୍ଗଟି ଲମ୍ବି ଥାଏ ତାହାରି ଉପରେ ଏକ ଚକ୍ଷୁ ଥାଇ ତୁମ ଉପରେ ଦୃଷ୍ଟି ରଖିଥାଏ, ସେ ତୁମ ପ୍ରତ୍ୟେକ ଚଲାପଥର ଲେଖାଯୋଖା ରଖିଥାନ୍ତି, ସେ ମହାନ ଚକ୍ଷୁ ସର୍ବଦା ଜାଗି ରହନ୍ତି, ପୁଣି ତୁମ ଉପରେ ଦୃଷ୍ଟି ରଖନ୍ତି, ତାହା ସତ୍ୟ କଥା ଅଟେ। ମନେ ପକାନ୍ତୁ ଆପଣମାନଙ୍କୁ ଟିକେ ସ୍ୱାଧୀନତା ଯେତେବେଳେ ମିଳିଯାଏ, ପୁଣି ଯେତିକି ବେଳେ ଆପଣ କହିଥାନ୍ତି ଆମେ କହିଥାଉ, ଯଦି ଆପଣ ଚୋରି କରିଥାନ୍ତି, ଭଣ୍ଡାମି କରୁଥାନ୍ତି, ପୁଣି ମିଥ୍ୟାର କହୁଥାନ୍ତି, ପୁଣି ଉପାସନାଳୟରେ ଆପଣ ସାକ୍ଷୀ ଦେଉଥାନ୍ତି, ତେବେ ମନେ ରଖନ୍ତୁ ଯେ ଏକ ଚକ୍ଷୁ ଯାହାକି ଆପଣଙ୍କ ଉପରେ ସବୁବେଳେ ଦୃଷ୍ଟି ରଖିଛନ୍ତି, ପୁଣି ସବୁଠାରୁ ଶ୍ରେଷ୍ଠ ମୋହରଟି। ପୁଣି ଆମେ ଜାଣୁ, ତତ୍ପରେ ମୁଁ ଏହାକୁ ଆଦୌ ବୁଝିନଥାଏ, ଅର୍ଥାତ୍ ପିରାମିଡ଼ର ମାପଚୁପ ବିଷୟକୁ ମୁଁ ଆଦୌ ବୁଝେ ନାହିଁ, ତଥାପି ଶେଷ କରିବା ସମୟରେ ମୁଁ ଆପଣମାନଙ୍କ ପରି ସଜ୍ଜନ ମଣ୍ଡଳୀକୁ କହି ଆସୁଅଛି, ପୁଣି ଆଗକୁ ପ୍ରଚାରିତ ହେବାକୁ ଥିବା କେତେକ ଉପଦେଶରେ ସୁଦ୍ଧା କହିବି, ଯେପରି ଏହିସବୁ ବିଷୟ ଏକତ୍ରିତ ରୂପେ ଯେ ଅଗ୍ରସର କରେ ସେ କଥାକୁ ଆମେ ବୁଝିବା। ତତ୍ପରେ ପିରାମିଡ଼ଟି ଆରମ୍ଭ ହୋଇଥିଲା, ମଣ୍ଡଳୀକୁ ପ୍ରତିନିଧିତ୍ୱ କରି ସୂଚାଇବା ନିମନ୍ତେ ତାହା ତଳୁ ଚଉଡ଼ା ହୋଇ ନିର୍ମିତ ହୋଇଥିଲା। ତତ୍ପରେ ଉର୍ଦ୍ଧ ଦିଗକୁ ତାହା ଯେତେବେଳେ ସଂକୀର୍ଣ୍ଣ ଅବସ୍ଥାରେ ନିର୍ମିତ ହୋଇ ବଢ଼ିବାରେ ଲାଗିଲା, ପରିଶେଷରେ ଚୂଡ଼ା ଦେଶକୁ ପହଞ୍ଚିଲା ବେଳକୁ ତାହା ଏକ କାହାଳୀର ଆକାରକୁ ଧାରଣ କରିଥିଲା। ପୁଣି ଆମେ ଲକ୍ଷ୍ୟ କରୁ ଯେ ଏହା ସବୁଠାରୁ ଶୀର୍ଷ ସ୍ତର ସ୍ଥିତ ଚୂଡ଼ା ପାଖରେ ଯାଇ ବିଶି ଥାଏ, ତଥାପି ସେମାନେ ଏହାକୁ କୌଣସି ପ୍ରକାରେ ଶେଷ କରିପାରିନଥିଲେ। କାହିଁକି ଯେପରି କାହିଁକି ହେଲା, ଯେପରି ଯେ କାହିଁକି ହେଲା ସେ କଥାକୁ ନେଇ ମୁଁ ବିସ୍ମୟ ପ୍ରକାଶ କରେ। କାରଣଟି ଏହା, ଯେହେତୁ ଚୂଡ଼ାର ପ୍ରସ୍ତୁତି ଅସ୍ୱୀକୃତ ହୋଇଥିଲେ ସେମାନେ ତାହାଙ୍କୁ ଅସ୍ୱୀକାର କରିଥିଲେ। ତେଣୁ ଧ୍ୟାନ ଦିଅନ୍ତୁ, ମଣ୍ଡଳୀର ଯୁବଟିର ମଧ୍ୟକୁ ଧ୍ୟାନ ଦିଅନ୍ତୁ, ବର୍ତ୍ତମାନ ଅତି ଯତ୍ନ ସହକାରେ ଶୁଣନ୍ତୁ, ଏହାକୁ ଆଦୌ ହାତ ଛଡ଼ା କରନ୍ତୁ ନାହିଁ। ଲୁଥରଙ୍କ ସମୟରେ ସଂସ୍କାରର ପ୍ରାରମ୍ଭିକ ସମୟରୁ ମଣ୍ଡଳୀର ଯୁଗଟି ପରିଚୟକୁ ଆସିସାରିଅଛି, ସେହି ସମୟଠାରୁ ପୂର୍ବାବସ୍ଥାରୁ ସେହି ଯୁଗ ଗୁଡାକରେ ଭିତ୍ତି ପ୍ରସ୍ତର ଗୁଡାକ ପକାଯାଇ ସାରିଥିଲା, ଯାହାକି ପ୍ରେରିତମାନଙ୍କର ଧର୍ମ ଶିକ୍ଷା ଥିଲା। ପରେ ଆମେ ଲକ୍ଷ୍ୟ କଲୁ ଯେ ଯୁଗ ଗୁଡାକ ଯେତେବେଳେ ବିତିବାରେ ଲାଗିଲା, ଗୋଟିଏ ଯୁଗରୁ ଅନ୍ୟ ଯୁଗକୁ ଅତିକ୍ରମ କଲା, ତତ୍ପରେ ପ୍ରତିଟି ଯୁଗରେ ମଣ୍ଡଳୀଟି କାଳକ୍ରମେ ସଂଖ୍ୟାଲଘୁର ଅବସ୍ଥାରେ ଉପନୀତ ହେବାରେ ଲାଗିଲା। ଯେତେବେଳେ ପର୍ଯ୍ୟନ୍ତ ଏହା ସେପରି ଧରଣର ଏକ ଅବସ୍ଥାର ମଧ୍ୟରେ ଅତିକ୍ରମ କଲା, ଲୁଥର ତ ଧାର୍ମିକତାବାଦର ବିଷୟକୁ ପ୍ରଚାର କଲେ, ସେତେବେଳେ କେହି ଜଣେ ଯଦି ଏତିକିଟା ସ୍ୱୀକାର କରିପକାଉଥିଲା ଯେ ସେ ଜଣେ ଖ୍ରୀଷ୍ଟିଆନ ସେମାନେ ହତ ହେଉଥିଲେ, ସେମାନେ ତ ପ୍ରାଣ ବିସର୍ଜନକାରୀ ଥିଲେ, ବିଶ୍ୱାସ ମତ ନିମନ୍ତେ ବଳିଦାନକାରୀ ଗଣ ଥିଲେ। ତତ୍ପରେ ଆମେ ଧ୍ୟାନ କରିଥିଲୁ ଯେ ୱେସ୍ଲିଙ୍କ ଦିନମାନଙ୍କରେ ସେତେବେଳେ ଆପଣମାନେ ଯଦି ଖ୍ରୀଷ୍ଟଙ୍କ ନାମକୁ ସ୍ୱୀକାର କଲେ ତେବେ ଆପଣମାନଙ୍କୁ ଧର୍ମାନ୍ଧ ବୋଲି କୁହାଯାଉ, ଆପଣମାନଙ୍କୁ ଧର୍ମାନ୍ଧ ବୋଲି କୁହାଗଲା, ତାହା ନୂତନ ମେଥଡିଷ୍ଟର ରୂପ ଥିଲା।
ଯେତେବେଳେ ୱେସ୍ଲି ଠାକୁ ଆସିଲେ, ଅସବରି ଠାକୁ ଆସିଲେ, ଏଠାରେ ଆମେରିକାରେ ଉପାସନା ଗୁଡାକ କରାଗଲା, ସେହି ସମୟ ଲୋକମାନେ ମଧ୍ୟ ସେଗୁଡାକରେ ଯୋଗଦାନ କଲେ।
ସେମାନଙ୍କ ଉପରେ ଥିବା ଇତିହାସ ଲେଖା ଗୁଡାକୁ ପାଠ କଲେ ସେହି ସ୍କୁଲ ଘର ଗୁଡାକ ଥିଲା ଯେଉଁଠାରେ ସେମାନେ ଉପାସନା ଗୁଡାକ କରିଥିଲେ, ସେମାନଙ୍କର ମଣ୍ଡଳୀ ଗୁଡାକ ଏହି ସ୍ଥାନରେ ସେମାନଙ୍କୁ ଜାଗା ସୁଦ୍ଧା ଦେଇନଥିଲେ। ପରିଶେଷରେ ସେମାନେ ଏପରି ଏକ ସ୍ଥାନରେ ଯାଇ ବାସ କଲେ ଯେତେବେଳେ ପର୍ଯ୍ୟନ୍ତ ପବିତ୍ରାତ୍ମା ସେହି ସ୍ଥାନରେ ସେମାନଙ୍କ ଉପରେ ଅବତରଣ କରିନଥିଲେ, ଆଉ ସେମାନେ ଭୂଇଁ ଉପରେ ଅଧମୁଖ ହୋଇ ପଡ଼ିଯାଇଥିଲେ, ଆଉ ସେମାନେ ଏମାନଙ୍କ ଉପରେ ପାଣି ଛିଞ୍ଚିଥିଲେ, ପଙ୍ଖାରେ ବିଞ୍ଚିଥିଲେ, ପୁଣି ସେମାନେ ଯେ ମୂର୍ଚ୍ଛିତ ପଡ଼ିଥିଲେ ଏପରି ବିଚାର କରିଥିଲେ। ମୋହର 50 ବର୍ଷ ବୟସରେ ସେମାନଙ୍କ ଉପାସନାରେ ମୁଁ ବ୍ୟକ୍ତିଗତ ରୂପେ ଉପସ୍ଥିତ ହୋଇ ଆସିଅଛି, ଆଉ ପବିତ୍ର ଆତ୍ମାଙ୍କ ସମର୍ଥ ସେମାନଙ୍କ ଉପରେ ପତିତ ହୋଇଥିବା ଘଟଣାକୁ ମୁଁ ନିଜେ ଦେଖିଅଛି, ଆଉ ସେମାନଙ୍କ ମୁଖ ଉପରେ ସେମାନେ ପାଣି ଢାଳୁଥିଲେ, ଅନ୍ୟାନ୍ୟ ବିଷୟକୁ କାର୍ଯ୍ୟକାରୀ କରୁଥିଲେ, ବହୁ ବର୍ଷ ପୂର୍ବେ ପୁରୁଣା ସ୍ୱାଧୀନ ମେଥଡିଷ୍ଟ ସେପରି କରୁଥିଲେ। ତାହା ଏକ ତାଡ଼ନାର ବିଷୟ ଥିଲା ପୁଣି ସେହି ଯୁଗଟି ବିତିଯିବା ପରେ ୱେଷ୍ଟଲିୟନ୍ ଯୁଗଟି ବିତିଯିବା ପରେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ସହିତ ପରିଚିତ ଥାଇ ପେଣ୍ଟିକୋଷ୍ଟାଲ ଯୁଗର ଆରମ୍ଭ ହେଲା ଦେଖନ୍ତୁ ଆପଣମାନେ ପ୍ରତିଟି ମୁହୂର୍ତ୍ତରେ ଗଠିତ ହେବାରେ ଲାଗିଛନ୍ତି ତଥାପି ମନେ ରଖନ୍ତୁ ଯେ ସେହି ଚୂଡା ପଥରଟି ତେବେ ବି ସେଠାରେ ନଥିଲେ ସେପରି କାହିଁକି ସେମାନେ ଠିକ ଅବିକଳ ରୂପେ ମଣ୍ଡଳୀତର ଆକୃତିକୁ ପ୍ରଦାନ କରିଥିଲେ କିମ୍ବା ଚୂଡା ପଥରର ଖଞ୍ଜାଯିବା ଅଭିପ୍ରାୟରେ ସେମାନେ ପିରାମିଡ୍କୁ ସେପରି ଆକାରରେ ନିର୍ମାଣ କରିଥିଲେ ଏହା ସତ୍ତ୍ୱେ ଚୂଡାର ପଥରଟି କଦାପି ଲାଗିନଥିଲେ ମୁଁ ଯେ କେଉଁ ସ୍ଥାନରେ ଉପନୀତ ସେ ବିଷୟକୁ ଆପଣମାନେ ବୁଝନ୍ତି ନା ଆପଣମାନେ ବୁଝନ୍ତି ନାହିଁ କି ଆଉ ଲୁଥରଙ୍କ ସେବା କାର୍ଯ୍ୟ ସମୟରୁ ନେଇ ପେଣ୍ଟିକୋଷ୍ଟାଲ ସେବା କାର୍ଯ୍ୟ ଶେଷ ସୁଦ୍ଧା ସେହି ସ୍ଥାନରେ ସେହି କ୍ଷୁଦ୍ର ସଂଖ୍ୟା ବିଶିଷ୍ଟ ପ୍ରଜାଗଣ ରହିଛନ୍ତି ସେହି କାରଣରୁ ଜ୍ୟୋତି ସମ୍ପୂର୍ଣ୍ଣ ରୂପେ ନିର୍ବାପିତ ହୁଏ ଏହି ଯୁଗରେ ଯେପରି ହୋଇଥାଏ ସେଠାରେ ଲଗାଯାଇଥିବା ସେହି ନକ୍ସରେ ତାହାର ଅଙ୍କନ କରାଯାଇ ସୂଚିତ ହୋଇଅଛି ଏହା ପେଣ୍ଟିକୋଷ୍ଟାଲ ଯୁଗ ଅଟେ ମାତ୍ର ପେଣ୍ଟିକୋଷ୍ଟାଲ ସଂଗଠନ ଗୁଡାକ ଯୁଗ ନୁହେଁ କାରଣ ଲାଓଦିକିଆ ଯୁଗ ଯେପରି କର୍ମ କରିଥିଲା ସେମାନେ ମଧ୍ୟ ଠିକ ସେହିପରି କର୍ମ କରିଛନ୍ତି ସେମାନେ ସମସ୍ତେ ଲାଓଦିକିଆ ଅଟନ୍ତି ସେମାନେ ନିକୋଲିଆତ ମାନଙ୍କ ପରି ସଂଗଠିତ ହୋଇସାରିଛନ୍ତି ତଥାପି ସମସ୍ତ ବିଶ୍ୱର ସତ୍ୟନିଷ୍ଠ ମଣ୍ଡଳୀଟି ଏପରି ଏକ ସ୍ଥାନରେ ଆସି ପହଞ୍ଚିଛି ଯାହା ମଧ୍ୟରେ ସଂଖ୍ୟାଲଘୁ ରହିଛନ୍ତି ଆଉ ଠିକ ଯୀଶୁଖ୍ରୀଷ୍ଟଙ୍କ ସମୟରେ ସେବା କାର୍ଯ୍ୟ ପରି ସେବା କାର୍ଯ୍ୟ କରୁଛନ୍ତି ବର୍ତ୍ତମାନ ସେମାନେ କଣ ହାସଲ କରିଛନ୍ତି ସେମାନେ ତ ସର୍ତ୍ତର ଉପରେ ଆଧାରିତ ଥିବା ବିଷୟ ଗୁଡାକୁ ହାସଲ କରି ରହିଛନ୍ତି ପରବର୍ତ୍ତୀ ବିଷୟଟି କଣ ଅଟେ ଏହି ଅସ୍ୱୀକୃତ ହୋଇଥିବା ପ୍ରସ୍ତରଟି ପିରାମିଡ୍ର ପ୍ରସ୍ତରଟି ତାହା ପର୍ବତ ଦେହରୁ କଟାଯାଇଥିଲେ କାହା ବିହୁନେ ଥାଇ କୌଣସି ହସ୍ତ ବିହୁନେ କଟାଯାଇଥିଲେ ପରମେଶ୍ୱର ଏହାଙ୍କୁ ପଠାଇଥିଲେ ଆପଣମାନେ ଏହାକୁ ଲକ୍ଷ୍ୟ କରନ୍ତି କି ସେହି ଅସ୍ୱୀକୃତ ହୋଇଥିବା ଜଣକ ସେହି ଅସ୍ୱୀକୃତ ହୋଇଥିବା ପ୍ରସ୍ତରଟି ଏହାର ମସ୍ତକ ସ୍ୱରୂପ ଅଟନ୍ତି ଏହାର ଚୂଡାମଣି ଅଟନ୍ତି ପୁଣି ସେହି ସମାନ ପ୍ରସ୍ତରଟି ଅଟନ୍ତି ଯାହାଙ୍କୁ ସେମାନେ ତୁଚ୍ଛ କରିଛନ୍ତି ବିଜାତି ଯୁଗରେ ଅସ୍ୱୀକାର କରିଛନ୍ତି ସେହି ଜଣକ ଖ୍ରୀଷ୍ଟ ଅଟନ୍ତି ପୁଣି ଏହି ମଣ୍ଡଳୀ ଯୁଗରେ ଭିକାର ସ୍ୱରୂପ ହେବା ପାଇଁ କିମ୍ବା ଈଶ୍ୱରଙ୍କ ପୁତ୍ର ରୂପେ ପରିଚିତ ହେବା ପାଇଁ ଅଥବା ମଣ୍ଡଳୀ ମଧ୍ୟରେ ଜଣେ ଏକ ମାନ୍ୟଗଣ୍ୟ ବ୍ୟକ୍ତି ରୂପେ ପରିଚିତ ହେବା ପାଇଁ ଖ୍ରୀଷ୍ଟ କଟକଣା ନାହିଁ ସେ ତ ପବିତ୍ର ଆତ୍ମା ଅଟନ୍ତି ସେ ତ ସ୍ୱୟଂ ପବିତ୍ର ଆତ୍ମା ଅଟନ୍ତି ଚୂଡା ପ୍ରସ୍ତରଟି ଖ୍ରୀଷ୍ଟଙ୍କର ଆଗମନର ରୂପ ହେବ ଆପଣମାନେ ଏହାକୁ ବୁଝନ୍ତି କି ଆଉ ସେମାନେ ଯେହେତୁ ଏକ ଆକୃତି ବିଶିଷ୍ଟ ଅଟନ୍ତି ଲକ୍ଷ୍ୟ କରନ୍ତୁ ପିରାମିଡ୍ ପରି ଏହି ଆକୃତିକୁ ମୁଁ କିପରି ଭାବରେ ଲାଭ କରିଥିଲି ସାଧୁଗଣଙ୍କ ଉତ୍ଥାପିତ ହେଉଥିବା ବିଷୟକୁ କିପରି ଭାବରେ ପାଇଲି ମହିମାର ଆଡ଼କୁ ଯାତ୍ରା କଢାଇ ନେଇଥିବାର ବିଷୟ ଅଟେ ଆପଣମାନେ ଏହାକୁ ବୁଝନ୍ତି କି ଖ୍ରୀଷ୍ଟ ଚୂଡାର ପ୍ରସ୍ତର ଅସ୍ୱୀକୃତ ହୋଇସାରିଥିବା ପ୍ରସ୍ତରଟି ସର୍ବଚକ୍ଷୁ ଦେଖୁଥିବା ସମୟରେ ଆଗମନ କରୁଛନ୍ତି ଠିକ ଯେପରି ଭାବରେ ବାଇବଲ କହିଥିଲା ଆଉ ଦାନିଏଲ ଏପରି କହିଥିଲେ ଯେ ଏକ ବିରାଟ ପଥର ପର୍ବତରୁ କଟ ହେବା ପର୍ଯ୍ୟନ୍ତ ସେହି ବିଜାତି ଯୁଗକୁ ଦେଖିଥିଲେ ତାହା କିନ୍ତୁ ବିନା ହସ୍ତର ସାହାଯ୍ୟରେ କଟାଯାଇଥିଲା ସେହି ପିରାମିଡ୍ର ଚୂଡାରେ ସେମାନେ ଚୂଡାର ପ୍ରସ୍ତରକୁ କିନ୍ତୁ ଲଗାଇ ନଥିଲେ ଏହା ମନୁଷ୍ୟର ହସ୍ତ ଦ୍ୱାରା ଆଦୌ କଟାଯାଇ ନଥିଲା ତାହା ତ ପରମେଶ୍ୱରଙ୍କ ସାମର୍ଥ୍ୟ ହସ୍ତ ଥିଲା ଯିଏକି ସେହି ପଥରଟିକୁ କାଟିଥିଲେ ଆପଣମାନେ ଏହାକୁ ବୁଝନ୍ତି କି ଏହା କଣ କରିଥିଲେ ଏହା କଣ କରିଥିଲେ ଏହା ମୂର୍ତ୍ତିଟିକୁ ତାହାର ଠିକ ପାଦରେ ତାହାକୁ ଆଘାତ କରିଥିଲେ ପୁଣି ତାହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଥିଲେ ଏହାକୁ ଧୂଳି କରି ପେଶି ପକାଇଥିଲେ ହାଲେଲୁୟା ସେହି ପ୍ରସ୍ତରଙ୍କର ଆଗମନ ହେଉଥିବା ସମୟରେ କି ପ୍ରକାର ଧରଣର ଘଟଣା ଘଟିଥିଲା ମଣ୍ଡଳୀଟି ମହିମାରେ ଉର୍ଦ୍ଧାଟି କାରଣରେ ଉର୍ଦ୍ଧକୁ ନୀତ ହୋଇସାରିଥିଲା ଯେହେତୁ ବିଜାତି ଯୁଗ ପାଇଁ ତାହା ମନସ୍ଥ ହୋଇ ରହିଥିଲା ପ୍ରସ୍ତରଙ୍କ ଆଗମନ ସମୟରେ ଈଶ୍ୱର ଏହାକୁ ଶେଷ କରିସାରିଥିଲେ ଏହି ଉପାସନାଳୟକୁ କେତେକ ବ୍ୟକ୍ତି କେତେବେଳେ କେମିତି ଆସୁଥିଲେ କେହି ଜଣେ ସାଧାରଣ ବ୍ୟକ୍ତି ପୁଣି ତାଙ୍କ ପତ୍ନୀ ମଧ୍ୟ ଆସୁଥିଲେ ସେମାନେ ଖଣ୍ଡେ ବାଇବଲକୁ ଉଠାଇ ଆଣୁଥିଲେ ପୁଣି କୌଣସି ଏକ ସ୍ଥାନରେ ତାହାକୁ ଥୋଇ ଦେଉଥିଲେ ପୁଣି ସେମାନେ ପୁଣି ଗୀତ ଗାନ କରି ଚାଲୁଥିଲେ ଆହେ ସେହି ପଥରଙ୍କ ଆଗମନର କଥାକୁ ମୁଁ ଦେଖୁଅଛି ଯାହା ବାବିଲରେ ତଳକୁ ଖସି ପଡୁଅଛି ବାବିଲରେ ଖସି ପଡୁଅଛି ଚାରିଆଡ଼କୁ ବୁଲି ବୁଲି ତାହା ସେ ଖୋଜି ବୁଲୁଥିଲେ ଆଉ ଗାନ କରୁଥିଲେ ସେହି ପଥରଙ୍କୁ ମୁଁ ଅପେକ୍ଷା କରୁଅଛି ଯାହା ବାବିଲରୁ ଖସୁଅଛି ସେହି ସ୍ଥାନରେ ସେ ରହିଛନ୍ତି ସେହି ପ୍ରସ୍ତରଟି ଯୀଶୁଖ୍ରୀଷ୍ଟ ଅଟନ୍ତି ମନୁଷ୍ୟର ସମ୍ପର୍କରୁ ଜାତ ହୋଇନଥିଲେ ସେ ପରମେଶ୍ୱରଙ୍କ ଔରସରୁ ଜାତ ହୋଇଥିଲେ ପରମେଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ପୁନର୍ଜନ୍ମ ଲାଭ କରିଥିବା ଏକ ମଣ୍ଡଳୀ ପାଇଁ ସେ ଆସୁଅଛନ୍ତି
କାରଣ ଏକ ଚୁମ୍ବକ ପରି ସେଇ ଚୂଡା ପ୍ରସ୍ତରଙ୍କର ଶକ୍ତି ମଣ୍ଡଳୀର ପ୍ରତ୍ୟେକ ଦିଗ ମଧ୍ୟ ଦେଇ ଗତି କରି ଚାଲିଛନ୍ତି। ସେହି ସ୍ଥାନରେ ଉପସ୍ଥିତ ଥିବା ବିଷୟଟିକୁ ମୁଁ ମନେ ପକାଏ। ସେହି ସମୟରେ ଥିବା ମିଲ୍ଟିକୁ ମୁଁ ଧ୍ୟାନ ସହିତ ଦେଖୁଥିଲି। ଯେଉଁ ସ୍ଥାନରେ ସେମାନେ ସେହି ସବୁ ଜିନିଷକୁ ଆକୃତି ବିଶିଷ୍ଟ କରୁଥିଲେ, ସେଠାରେ ପଡି ରହିଥିବା ସବୁ ଖଣ୍ଡକୁ ମୁଁ ଦେଖୁଥିଲି, ଯାହାକୁ ସେମାନେ ଝାଡୁ କରି ପକାଇ ଦେଉଥିଲେ। ସେ ବିରାଟର ଚୁମ୍ବକ ପଥର ଖଣ୍ଡିକ ପାଖକୁ ଚାଲି ଆସୁଥିଲା, ପୁଣି ଏହାକୁ ଉଠାଇ ନେଉଥିଲା, ପୁଣି ସେହି ସବୁ ଖଣ୍ଡକୁ ଉଠାଇ ତାହା ଅଲଗା କରୁଥିଲା, ଯେହେତୁ ସେଗୁଡାକ ଚୁମ୍ବକ ଶକ୍ତିରେ ଚୁମ୍ବକୀୟ ହୋଇ ପଡୁଥିଲେ। ସେହି ଚୂଡା ପ୍ରସ୍ତରଙ୍କ ପ୍ରତି ଆମମାନଙ୍କୁ ଚୁମ୍ବକୀୟ ହୋଇ ରହିବାକୁ ଅଛି। ସେହି ଚୂଡାର ପ୍ରସ୍ତର ପବିତ୍ର ଆତ୍ମା ଅର୍ଥାତ୍ ଯୀଶୁଖ୍ରୀଷ୍ଟ ଅଟନ୍ତି। ପୁଣି ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ସେହି ପବିତ୍ର ଆତ୍ମାଙ୍କଠାରେ ଚୁମ୍ବକୀୟ ଶକ୍ତି ହୋଇ ପରିଚିତ ହେବାକୁ ଅଛି। ସେହି ପ୍ରସ୍ତର ଖଣ୍ଡିକ ଉକ୍ତ ପ୍ରତିମୂର୍ତ୍ତିଙ୍କୁ ଯେତେବେଳେ ଆଘାତ କରନ୍ତି, ମଣ୍ଡଳୀଟି ତାଙ୍କ ସହିତ ଅନ୍ତରିତ ହୋଇଯିବ, ମହିମାର ସ୍ଥାନକୁ ଫେରିଯିବ। ସାଧୁଗଣଙ୍କ ଉଦ୍ଧାନ୍ତିକରଣରେ ସେ ଉର୍ଦ୍ଧକୁ ଉତ୍ଥିତ ହୋଇଯିବ, ଯେଉଁଦିନ ମଧ୍ୟରେ ସେ ଅଗ୍ରସର କରିଥାଏ। ବର୍ତ୍ତମାନ ଏହାକୁ ଧ୍ୟାନ ଦିଅନ୍ତୁ, ପ୍ରାୟ 40 ବର୍ଷ ଧରି ଯେଉଁଥିମାନେ ଯେ ବର୍ତ୍ତମାନ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରୁଅଛନ୍ତି, ସେ ବିଷୟକୁ ଆମେ ଲକ୍ଷ୍ୟ କଲୁ। ଠିକ ସେହି ସମାନ୍ତର ସମୟସୀମା ଅଟେ, ଯାହାକି ମନ୍ଦିରର ବିନାଶ ନିମନ୍ତେ ସେମାନଙ୍କ ପ୍ରତିକୂଳରେ ସେତେବେଳେ କାର୍ଯ୍ୟକାରୀ ହୋଇଥିଲା। ସେମାନେ ଅନ୍ୟ ଏକ ମନ୍ଦିରକୁ ପୁନର୍ବାର ନିର୍ମାଣ କରିବା ସମୟ ପର୍ଯ୍ୟନ୍ତ, ଏହା ସେମାନଙ୍କ ନିମନ୍ତେ ଫେରିବା ପର୍ଯ୍ୟନ୍ତ ଠିକ 40 ବର୍ଷର ସମୟସୀମାକୁ ନେଇଥିଲା। ଦେଖନ୍ତୁ ଆମେ ତ ଯଥାର୍ଥ ରୂପେ ଯାତ୍ରା ପଥର ଶେଷ ସମୟରେ ଆସି ପହଞ୍ଚି ଚାଲିଅଛୁ। ଭଲ କଥା ଯଦି ବିଜାତି ମଣ୍ଡଳୀଟି ବର୍ତ୍ତମାନ ସେ ବିଷୟଟିକୁ ଆସନ୍ତୁ ବୁଝିବା। ଆମେମାନେ ମଣ୍ଡଳୀକୁ ଲକ୍ଷ୍ୟ କରିଥାଉ, ପ୍ରସ୍ତରଟିର ଆଗମନ କରୁଥିବା ବିଷୟଟିକୁ ସୁଦ୍ଧା ଲକ୍ଷ୍ୟ କଲୁ। ଆସନ୍ତୁ ଶେଷ ଯୁଗଟିର ବିଷୟକୁ ଲକ୍ଷ୍ୟ କରିବା। ଆମମାନେ ସେ ବିଷୟରେ ମଧ୍ୟ ଅତିକ୍ରମ କରିଥିଲୁ, ବର୍ତ୍ତମାନ ଆମମାନେ ଆଉ ଥରେ ଧ୍ୟାନ ଦେବା। ସେହି ବିଷୟ ସମ୍ବନ୍ଧରେ ମୁଁ କିଛିଟା ଟିପ୍ପଣୀଙ୍କୁ ଏଠାରେ ଲେଖିକରି ରଖିଅଛି, ଏପରି ମୁଁ ବିଶ୍ୱାସ କରେ। କିଛି ସମୟ ପାଇଁ ଆସନ୍ତୁ ତାହାରି ଉପରେ ଧ୍ୟାନ କରି ଦେଖିବା। ତତ୍ପରେ ଯେଉଁ ଅଧିପତିର ଆଗମନ କରିବା ନିଶ୍ଚିତ, ଯିଏକି ଭଣ୍ଡ ଖ୍ରୀଷ୍ଟ ଅଟେ, ସେ ଜିହୁଦୀମାନଙ୍କ ସହିତ ଦୃଢ଼ ନିୟମ କରିବ। ପୁଣି ଦାନିଏଲ 9:27 ତାହା ଲେଖା ଅଛି। ପୁଣି ସପ୍ତାହର ଅର୍ଦ୍ଧେକ କାଳରେ 3.5 ବର୍ଷ ସମୟରେ ପଶୁଟି ତାହାର ଦୃଢ଼ ନିୟମକୁ ଭାଙ୍ଗିବ। ତାହାରି ଉପରେ କିଛି ସମୟ ପରେ ମୁଁ ବିଚାର ବିମର୍ଶ କରିବି। ସେହି ଦୃଢ଼ ନିୟମ ଉପରେ ବିଚାର କରିବାକୁ ଚାହିଁବି, ଆମେ ଛାଡ଼ିଦେବାକୁ ଇଚ୍ଛା କରେ, ଠିକ ସେହି ସ୍ଥାନରେ ମୁଁ ଆରମ୍ଭ କରିବାକୁ ଚାହେଁ। ଏହି ବିଜାତୀୟ ଯୁଗ ଗୁଡିକ ଅବ୍ୟର୍ଥ ରୂପେ ସେମାନଙ୍କର ଦୂତମାନଙ୍କ ସହିତ ପ୍ରମାଣିତ କରାଯାଇଅଛି। ପ୍ରତ୍ୟେକ ସମାଚାରକୁ ତଥା କିପରି ଧରଣର ଘଟଣା ଯେ ଘଟିବ ସେ ବିଷୟ ସୁଦ୍ଧା ପ୍ରମାଣ କରାଯାଇଛି। ଏହି ସ୍ଥାନରେ ଦର୍ଶାଯାଇଥିବା ଯୁଗଟି ସବୁଠାରୁ ଗୌରବମୟ ଯୁଗଟି ଅଟେ। ପରବର୍ତ୍ତୀ ଯୁଗଟିର ସମ୍ବନ୍ଧରେ ଏପରି କୁହାଯାଇଥିଲା ଯେ ସେତେବେଳେ ଏପରି ଏକ ଧର୍ମମତ ମୁଣ୍ଡ ଟେକିବ କିମ୍ବା ଏପରି ଧରଣର କିଛି ଶିକ୍ଷା ବିଷୟ ପରିଚୟକୁ ଆସିବ ଯାହାକି ନିକୋଲାଇତୀୟ ମାନଙ୍କ ଶିକ୍ଷା ରୂପେ ପରିଚିତ ହେବ। ତତ୍ପରେ ପରବର୍ତ୍ତୀ ସମୟରେ ତାହା ଏକ ଧର୍ମମତ ରୂପେ ପରିଚିତ ହେବ। ତତ୍ପରେ ଏହା ବୈବାହିକ ସମ୍ପର୍କ ରୂପରେ ଅଭିହିତ ହେଲା। ନିକୋଲାଇତୀୟ ମଣ୍ଡଳୀ ସହିତ ବୈବାହିକ ବନ୍ଧନରେ ଆବଦ୍ଧ ହେବାର, ପୁଣି ସାଧୁମାନଙ୍କୁ ଚାଳନା ଦେବାର ମଣ୍ଡଳୀ ରୂପେ ପରିଚିତ ହେଲା। ପ୍ରତିଟି ଘଟଣା ଠିକ ସେହିପରି ରୂପେ ସଂଘଟିତ ହେଲା। ତତ୍ପରେ ପରବର୍ତ୍ତୀ ଯୁଗରେ ଆମେ ପଦାର୍ପଣ କରିଥିଲୁ, କେବଳ ସୀମିତ ଆଲୋକ ପ୍ରକାଶ ଲାଗିଲା। ତୁମର ଶକ୍ତି ଅତି କ୍ଷୀଣ, ପୁଣି ତୁମେ ନାମକୁ ମାତ୍ର ଜୀବିତ, ତଥାପି ତୁମେ ମୃତ। ଜାଗ୍ରତ ହୁଅ, ପୁଣି ଲୁପ୍ତ ପ୍ରାୟ ଅବଶିଷ୍ଟ ବିଷୟ ସବୁ ସବଳ କର, ନହେଲେ ଆମ୍ଭେ ଆସି ତୁମର ପ୍ରଦୀପକୁ ସ୍ୱସ୍ଥରୁ ଦୂରେଇ ଦେବୁ। ଏଥୁ ଅନ୍ତେ ୱେସ୍ଲି ଆସିଲେ, ତାଙ୍କ ଯୁଗ ସହିତ ପରିଚିତ ଥାଇ ଆସିଲେ। ଆମ୍ଭେମାନେ ପ୍ରକୃତରେ କଣ ଦେଖିଥିଲୁ? ୱେସ୍ଲିଙ୍କ ଯୁଗରେ ତାହା କଣ ଯୁଗ ବୋଲି ପରିଚିତ ଥିଲା? ତାହା ତ ଫିଲାଡେଲଫିଆ ଯୁଗ ରୂପେ ଜଣାଶୁଣା ଥିଲା। ସବୁଠାରୁ ସୁଯୋଗ୍ୟ ଯୁଗଟିଏ ଥିଲା। ଠିକ ଜନ୍ ୱେସ୍ଲିଙ୍କ ସମୟରେ ଫିଲାଡେଲଫିଆ ଯୁଗଟି ଆମମାନେ ପୂର୍ବେ କଦାପି ଲାଭ କରି ନଥିବା ଭାତୃପ୍ରେମର ସବୁଠାରୁ ଶ୍ରେଷ୍ଠ ଯୁଗ ତାହା ଥିଲା। ସେ ଚାଲିଯିବା ପରେ ତାଙ୍କର ଯୁଗଟି ଶେଷ ହେଲା ଉତ୍ତରେ ପେଣ୍ଟିକଷ୍ଟ ଯୁଗଟି ଉପସ୍ଥିତ ହେଲା, ପୁଣି ତାହା ଈଶତୁଷ୍ଣ ଅବସ୍ଥାରେ ଥିଲା। ତତ୍ପରେ ଆମମାନେ ପଛକୁ ଫେରିଥିଲୁ, ଆଉ ଶେଷ ସମୟରେ ପେଣ୍ଟିକଷ୍ଟ ମାନଙ୍କ ମଧ୍ୟରେ କିପରି ଧରଣର ସମାଜର ପରିଚୟଭୁକ୍ତ ଯେ ହେବ ସେ ବିଷୟକୁ ଲାଭ କରିଥିଲୁ। ମନେ ରଖିଥାନ୍ତୁ, ପ୍ରତ୍ୟେକ ଜଣ ଅନ୍ୟଟିଏ ଶେଷ ସମୟରେ ଉପସ୍ଥିତ ହୋଇଥିଲେ। ସାଧୁ ପାଉଲ ଠିକ ଶେଷ ଭାଗରେ ଆସିଥିଲେ, ସେମାନଙ୍କ ମଧ୍ୟରୁ ଅନ୍ୟ ପ୍ରତ୍ୟେକ ଜଣ ଠିକ ଶେଷ ଭାଗରେ ଆସିଥିଲେ, ପୁଣି ସାଧୁ ଆରିନିୟସ ତଥା ଅନ୍ୟମାନେ ସୁଦ୍ଧା ଠିକ ଶେଷ ସମୟରେ ଆସି ଉପସ୍ଥିତ ହୋଇଥିଲେ। ଜଣଙ୍କର ଯୁଗଟି ଅନ୍ୟ ଜଣଙ୍କ ଯୁଗକୁ ଭେଦି ପ୍ରବେଶ କରିଥିଲା। ତତ୍ପରେ ସେହି ଯୁଗର ବାର୍ତ୍ତାଭ ଜଣକ ତାହାକୁ ଅଧିକାରରେ ନେଇଥିଲେ, ପୁଣି ପରବର୍ତ୍ତୀ ଯୁଗର ଆରମ୍ଭ ପର୍ଯ୍ୟନ୍ତ ଏହା ସହିତ ଅଗ୍ରସର କରିଥିଲେ। ବୁଝନ୍ତି ତ, ତତ୍ପରେ ଏହି ଯୁଗରେ ଆମେ ଲକ୍ଷ୍ୟ କଲୁ ଯେ ଏହାର ଜଣେ ତାରା ସନ୍ଦେଶ ବାହକ ଅଛନ୍ତି, ଯେପରି ଭାବରେ ଅନ୍ୟମାନଙ୍କ ବିଷୟରେ ଆମେ ଲକ୍ଷ୍ୟ କରିଥିଲୁ। ଆମେମାନେ ମଧ୍ୟ ଏକ ତାରାଙ୍କୁ ଜଣେ ସନ୍ଦେଶ ବାହକଙ୍କୁ ଲାଭ କରିଅଛୁ। ଆମେ ଜଣେ ବ୍ୟକ୍ତିଙ୍କୁ ଏକ ସମାଚାରକୁ ଲାଭ କରିଅଛୁ ଯାହାକି ଏହି ଯୁଗରେ କାର୍ଯ୍ୟ କରେ। କେତେକ ବ୍ୟକ୍ତିଙ୍କୁ ଏହା ତୁଚ୍ଛୀକୃତ କରିବାକୁ ପୁଣି ଅନ୍ୟ କେତେକଙ୍କୁ ଏହାକୁ ସ୍ୱୀକାର କରିବାକୁ ହାସଲ କରିଅଛୁ। ପୁଣି ଏହି ଯୁଗର ସନ୍ଦେଶ ବାହକଙ୍କୁ ଏଲିୟଙ୍କ ସାମର୍ଥ୍ୟ ସହିତ ଆସିବାକୁ ଥିଲା, ତାହା ନ୍ୟାୟୋଚିତ ବିଷୟ ଅଟେ। ପୁଣି ସନ୍ତାନ ମାନଙ୍କ ବିଶ୍ୱାସକୁ ପିତୃଗଣଙ୍କ ପ୍ରତି ପୁନଃସ୍ଥାପନ କରିବାର କାର୍ଯ୍ୟଟିକୁ ତାଙ୍କୁ ସମ୍ପୂର୍ଣ୍ଣ କରିବାକୁ ଥିଲା। ପୁଣି ପୂର୍ବର ବିଶ୍ୱାସଭାଜନ ରୂପେ ପ୍ରୀତିକ ବିଶ୍ୱାସ ପ୍ରତି ସେହି ପେଣ୍ଟିକସ୍ଟାର ଅବଶିଷ୍ଟାଂଶକୁ ଫେରାଇ ଆଣିବାକୁ ଥିଲା ଯେଉଁମାନେ ଛଡ଼ା ଯାଇଥିଲେ। ଆଉ ପ୍ରକୃତ ପ୍ରେରିତଙ୍କ ବିଶ୍ୱାସ ସମ୍ବନ୍ଧରେ ଆପଣମାନେ ପ୍ରେରିତମାନଙ୍କ କାର୍ଯ୍ୟ ବିବରଣୀ ପୁସ୍ତକରେ ଯଦି ପାଠ କରିବେ, ତେବେ ଆପଣମାନେ ଦେଖିବାକୁ ପାଇବେ ଯେ କୌଣସି ସମୟ ଏପରି ନଥିଲା କିମ୍ବା କେହି ଜଣେ ବ୍ୟକ୍ତି ଏପରି ନଥିଲେ ଯିଏକି କଦାପି ପିତା ପୁତ୍ର ଆଉ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ ହୋଇଥିଲେ। ସେମାନେ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା କଦାପି ପାଣି ଛିଞ୍ଚା ଯାଇ ବାପ୍ତିଜିତ ହୋଇନଥିଲେ। ସେତେବେଳେ ଏପରି କୌଣସି ବ୍ୟର୍ଥ ମତବାଦ ଦେଖିବାକୁ ମିଳିନଥିଲା ଯାହାକି ବର୍ତ୍ତମାନ ସମୟରେ ପେଣ୍ଟିକୋଷ୍ଟାଲ ବୋଲି କୁହାଉଥିବା ସମ୍ପ୍ରଦାୟ ମଧ୍ୟରେ ଦେଖିବାକୁ ମିଳୁଅଛି। ସେମାନଙ୍କ ମଧ୍ୟରେ ସତ୍ୟ ପ୍ରଗତିକରଣର ପରିଚୟ ଥିଲା। ପୁଣି ପରମେଶ୍ୱରଙ୍କ ଆତ୍ମା ସେମାନଙ୍କ ମଧ୍ୟରେ ପରିଲକ୍ଷିତ ହେଉଥିଲେ ତଥା ପରମେଶ୍ୱରଙ୍କ ପୁତ୍ରଙ୍କ ଅବ୍ୟର୍ଥ ପରିଚୟତା ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିଲେ। ଏହି ବ୍ୟକ୍ତି ଜଣକ ଯିଏକି ଆସିବାକୁ ଥିଲେ କିମ୍ବା ସେହି ସନ୍ଦେଶ ବାହକ ଜଣକ ଯାହାଙ୍କୁ ଆସିବାର ଥିଲା ସେ ଏଲିୟଙ୍କ ସଦୃଶ ସମାଗତ ହେବାକୁ ଥିଲେ। ଏଲିୟଙ୍କୁ ତିନି ଥର ଆସିବାକୁ ଥିଲା। ବର୍ତ୍ତମାନ ଆପଣମାନେ କହିବେ ଯେ ସେହି ବ୍ୟକ୍ତି ଜଣକ ବାପ୍ତିଜକ ଜନ ଥିଲେ, ତଥାପି ଆପଣମାନେ ଯଦି ଧ୍ୟାନ ଦିଅନ୍ତି ତେବେ ଯୀଶୁଙ୍କର କହିବା ଅନୁସାରେ ପାଇବେ ଯେ ସେହି ବାପ୍ତିଜକ ଜହନ ମଲାଖି ଚତୁର୍ଥ ଅଧ୍ୟାୟର ଦୂତ ନ ହୋଇ ମାତ୍ର ମଲାଖି ତୃତୀୟ ଅଧ୍ୟାୟର ଦୂତ ଥିଲେ। ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭାଗରେ ପ୍ରେରଣ କରୁଅଛୁ, ତାହା ମାଥିଉ 11:6 ପଦରେ ଅଛି ବୋଲି ମୁଁ ବିଚାର କରେ। ଏହା ମାଥିଉ 11:10 ପଦରେ ରହିଅଛି। ଠିକ ସେହି ସ୍ଥାନରେ ମାଥିଉ 11 ଆପଣମାନେ ଏହି ଅଂଶଟିକୁ ଲାଭ କରିବେ। ପୁଣି ଏହି ଯୁଗାନ୍ତର ଦିନମାନଙ୍କରେ ଲୋକମାନଙ୍କ ମଧ୍ୟକୁ ଏଲିୟଙ୍କ ଏକ ଆତ୍ମାଙ୍କୁ ଆସିବାର ଅଛି। ଆଉ ପୂର୍ବେ ସେମାନେ ଯାହା କିଛି କର୍ମ କରିଥିଲେ ଏହାଙ୍କୁ ମଧ୍ୟ ଠିକ ସେହିପରି ଧରଣର କାର୍ଯ୍ୟକୁ କରିବାକୁ ଅଛି। ତାଙ୍କ ସ୍ୱଭାବଟି ମଧ୍ୟ ଠିକ ସେହିପରି ଏକା ଧରଣର ସ୍ୱଭାବ ହେବ। ମଣ୍ଡଳୀର ଆଚରଣଟି ଠିକ ସମାନ ଧରଣର ଆଚରଣ ହେବ। ବ୍ୟକ୍ତିଙ୍କ ଆଚରଣଟି ଅନ୍ୟ ଜଣଙ୍କ ସଦୃଶ ଠିକ ସମାନ ଧରଣର ହେବ। ଆଉ ସେହି ସମାଚାରଟି ପରୀକ୍ଷିତ ହେବା ଉଦ୍ଦେଶ୍ୟରେ ପାହାଡ଼କୁ ପ୍ରେରିତ ହେଉଅଛନ୍ତି। ସେ ତ ଲୋକମାନଙ୍କ ମଧ୍ୟରେ ଘୃଣିତ ହେବେ, ସେ ତ ନାରୀମାନଙ୍କୁ ତିରସ୍କାର କରିବେ, ପରିପାଟିରେ ସଜ୍ଜିତ ହୋଇ ରହିଥିବା ପୁଣି ଅଯୋଗ୍ୟ ନାରୀଗଣଙ୍କୁ ସେ ଯେ କୌଣସି ପ୍ରକାରେ ଘୃଣା କରିବେ। ସେ ତ ଅରଣ୍ୟାଞ୍ଚଳକୁ ଆଦର କରିବେ, ସେ ଜଣେ ତୁଚ୍ଛ ପୁଣି ସର୍ବଦା ନିରାଶଜନକ ବ୍ୟକ୍ତି ରୂପେ ବୁଝାଯିବେ, ଯେପରି ସଭା ବିଶିଷ୍ଟ ଏଲିୟ ପୁଣି ଜହନ ଥିଲେ। ଆଉ ଏହିସବୁ ଆଚରଣକୁ ସଫଳ ହେଉଥିବା ବିଷୟକୁ ଆମେ ଦେଖୁଅଛୁ। ଯଦି ଆମମାନେ ସମାଚାରଟିକୁ ଲାଭ କରିଥିଲୁ ତେବେ ଖ୍ରୀଷ୍ଟରେ ତୁଚ୍ଛ କରାଯାଇଥିଲେ ସେହି କଥାକୁ ଆମମାନେ ଲକ୍ଷ୍ୟ କରିଥିଲୁ। ଆପଣମାନଙ୍କୁ ତେବେ ତ ଏହିସବୁ ସଂଗଠନ ସହିତ ସହଭାଗିତା କରି ରହିବାକୁ ଅଛି କିମ୍ବା ସେଗୁଡିକ ସହିତ ଆପଣମାନଙ୍କୁ ଆଦୌ ସହଭାଗିତା ରଖିବାର ନାହିଁ, ଯେହେତୁ ସେ ତ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବାହାରକୁ ତୋଳା ଯାଇଛନ୍ତି। ବୁଝନ୍ତି ତ, ଖ୍ରୀଷ୍ଟ ସେମାନଙ୍କ ମଧ୍ୟରେ ଆଦୌ କାର୍ଯ୍ୟ କରିପାରନ୍ତି ନାହିଁ। ଆପଣ କିଏ ଅଟନ୍ତି? ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ। ଆପଣ କେଉଁ ସଂଗଠନରେ ସହଭାଗିତା ରଖନ୍ତି? ମୁଁ କୌଣସି ସଂଗଠନ ସହିତ ନାହିଁ। ତେବେ ତ ଆମେ ଆପଣଙ୍କୁ ଆଦୌ ବ୍ୟବହାର କରି ନପାରୁ। ଦେଖନ୍ତୁ, ସେ ଅସ୍ୱୀକୃତ ହୋଇଛନ୍ତି, ସତ୍ୟ କଥା। ଦେଖନ୍ତୁ, ଅସ୍ୱୀକୃତ ହେଲେ ସେହିପରି ଭାବରେ ଏଲିୟ ଅସ୍ୱୀକୃତ ହୋଇଥିଲେ, ସେହିପରି ଭାବରେ ଜହନ ସୁଦ୍ଧା ତୁଚ୍ଛୀକୃତ ହୋଇଥିଲେ। କିନ୍ତୁ ତାହା କଣ ସେମାନଙ୍କୁ ଦୁଃଖିତ ଆଉ ନିରାଶ କରିଥିଲା କି? ଏହା ସେମାନଙ୍କ ସମାଚାରରେ କୌଣସି ପ୍ରକାର ବାଧାକୁ ସୃଷ୍ଟି କରିଥିଲା କି? ସେମାନେ କହିଥିଲେ, ରେ ଶକ୍ତ ଗ୍ରୀବାଗର, ଏପରି କହି ଭର୍ସନା କରିଥିଲେ। ସେମାନେ ସେହି ଲୋକମାନଙ୍କ ଉପରେ ଏହାକୁ ଢାଳି ଯାଇଥିଲେ, ସେମାନଙ୍କୁ ଦୋଷୀ କରିଥିଲେ। ସେମାନେ ତ କୌଣସି ପ୍ରକାରର ଅଘଟଣର କଥାକୁ ସେମାନଙ୍କ ଠାରୁ ଦୂରେଇ ନଥିଲେ, ସେମାନେ ଯଥାସାଧ୍ୟ ଆଗକୁ ବଢ଼ିଥିଲେ। ତେଣୁ ବିନାଶର ସମୟ ଉପସ୍ଥିତ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସନ୍ଦେଶ ଅଗ୍ରସର କରିବ। ଯେ କୌଣସି ବ୍ୟକ୍ତି ଯେ କଣ କହିଥିଲେ ତାହାକୁ ଭୃକ୍ଷେପ ନ କରି ଆଗକୁ ବଢି ଚାଲିବ। ଆଉ ଯେତେବେଳେ ଯାହା ମନସ୍ଥ କରାଯାଇ ସାରିଅଛି ତାହା ସଫଳ ହେବା ପର୍ଯ୍ୟନ୍ତ ଅଗ୍ରସର କରି ଚାଲିଥିବ। ପୁଣି ଆମମାନେ ତ ଯୁଗାନ୍ତ ସମୟରେ ପଦାର୍ପଣ କରିସାରିଛୁ। ତେଣୁ ଆମମାନେ ସ୍ୱୟଂ ଲକ୍ଷ୍ୟ କରିଥାଉ ଯେ ପ୍ରଥମ ବିଶ୍ୱଯୁଦ୍ଧ ପରେ ଫେରି ଆସିବାକୁ 40 ବର୍ଷର ସମୟ ଦତ୍ତ ହୋଇଅଛି। ପୁଣି ଯେଉଁଦିଗର ନିଜ ସ୍ୱଦେଶକୁ ଫେରି ଆସୁଛନ୍ତି, ଆପଣଙ୍କ ସ୍ୱଦେଶ ଭୂମିକୁ ଫେରି ନ ଆସିବା ପର୍ଯ୍ୟନ୍ତ ପରମେଶ୍ୱର ଇସ୍ରାଏଲ ସହିତ କୌଣସି ପ୍ରକାରେ ସମ୍ପର୍କ ରଖିବେ ନାହିଁ। ତତ୍ପରେ ଆପଣମାନେ ମନେ ପକାନ୍ତୁ, ସେହି ଯେଉଁଦିଗର ଯେତେବେଳେ ଫେରି ଆସୁଥିଲେ ବିଭିନ୍ନ ରାଷ୍ଟ୍ର ଗୁଡାକରୁ ସେମାନେ ଯେତେବେଳେ ଫେରି ଆସୁଥିଲେ, ଲୁକ୍ ମ୍ୟାଗାଜିନ୍ ତାହାର ଏକ ବିବରଣୀକୁ ସେତେବେଳେ ପ୍ରକାଶ କରିଥିଲା। କୌଣସି ସମ୍ବାଦପତ୍ରରୁ ମୁଁ ତାହାର ଅଂଶକୁ ପାଠ କରିଥିଲି, କୌଣସି ଧାର୍ମିକ ପତ୍ରିକାରୁ ତାହାକୁ ମୁଁ ପାଠ କରିଥିଲି। ଅର୍ଥାତ୍ ସେମାନେ ଯେତେବେଳେ ଇରାନରୁ ଯେଉଁଦି ମାନଙ୍କୁ ଘେନି ଆସିବାକୁ ସେହି ଉଡାଜାହାଜ ସେଟାକୁ ପଠାଇଥିଲେ, ପୁଣି ସେମାନେ ଯେ ଆଉ କେଉଁ କେଉଁ ରାଷ୍ଟ୍ରରେ ଥିଲେ ସେ କଥାକୁ ମୋର ଅଜଣା। ମାତ୍ର ସେମାନେ ସମସ୍ତେ ଇତସ୍ତତ ଭାବେ ପୃଥିବୀର ବିଭିନ୍ନ ରାଷ୍ଟ୍ରକୁ ଖେଳାଇ ହୋଇଯାଇଥିଲେ। ଆଉ ସେମାନେ ପ୍ରକୃତରେ ଅସଲି ଯେଉଁଦି ଅଟନ୍ତି, ସେମାନେ ସେପରି ଧରଣର କୌଣସି ସୁଯୋଗକୁ ଲାଭ କରିନଥିଲେ। ତେଣୁ ହେ ଭାତୃଗଣ, ଆପଣ ମାନଙ୍କର 1,84,000 ପ୍ରଜାଗଣ ସେମାନେ ହିଁ ଅଟନ୍ତି। ଆମମାନେ ପ୍ରକାଶ ବାକ୍ୟର 11 ଅଧ୍ୟାୟ ଯେତେବେଳେ ଉପସ୍ଥିତ ହେଉ, ଆମମାନେ ସେହି ଅଧ୍ୟାୟରେ ସେମାନଙ୍କୁ ଲକ୍ଷ୍ୟ କରିବା। ସେ କହିଥିଲେ ସେଠାରେ ଗାଦର 12 ଗୋଷ୍ଠୀ, ଆସେରର 12 ଗୋଷ୍ଠୀ, ରୁବେନର 12 ଗୋଷ୍ଠୀ, ପ୍ରତ୍ୟେକ ବଂଶରୁ 12 ଗୋଷ୍ଠୀ ଥିଲେ। ସେମାନେ ସମସ୍ତେ କେଉଁ ସ୍ଥାନରେ ଦଣ୍ଡାୟମାନ ଥିଲେ? ସିନୟ ପାହାଡ ଉପରେ ଦଣ୍ଡାୟମାନ ଥିଲେ। ଯେଉଁଦିଗଣ ସେମାନଙ୍କ ସ୍ୱଦେଶ ଭୂମିକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି, ସେହି ସ୍ଥାନରେ ସେମାନେ ଥିଲେ। ସେମାନେ ସେହି ସମୁଦାୟର ପ୍ରଜା ନଥିଲେ ଯେଉଁମାନେ ସହରର ଗଳି କନ୍ଦିର କଠୋର ପନ୍ଥୀ ଦଳ ବୋଲି ପରିଚିତ ଥିଲେ। ଆଜ୍ଞା ସେପରି ଆଦର ନଥିଲା, ଏମାନେ ତ ପ୍ରକୃତ ଯେଉଁଦିଗଣ ଥିଲେ। ସେହି ପୁରୁଣା ରାବି ଜଣକ ସେହି ସ୍ଥାନରେ ଦଣ୍ଡାୟମାନ ହୋଇ ରହିଥିଲେ, ପୁଣି ସେହି ଉଡା ଜାହାଜକୁ ଓହ୍ଲାଇବାର ଦେଖିଥିଲେ, ସେମାନେ ଯେଉଁଦିଗଣ ଥିଲେ। ଆପଣମାନେ ଏହି ସମ୍ବାଦକୁ ପତ୍ରିକାରେ ପାଠ କରିଥିଲେ, ସେମାନେ ତଥାପି କାଠର ଲଙ୍ଗଳ ଗୁଡାକରେ ହଳ କରୁଥିଲେ। ସେଠାରେ ସେ ବିଷୟକୁ ଯେପରି ଅବସ୍ଥା ରହିଥିବା ବିଷୟ ସେମାନେ ଯେତେବେଳେ ଦେଖିଥିଲେ, ସେମାନେ ତାହାର ଚାରିଦିଗକୁ ଘୁରାଫେରା କରୁନଥିଲେ। ସେହି ବୃଦ୍ଧ ରାବି ଜଣକ ସେଠାରେ ଉପସ୍ଥିତ ଥିଲେ ଆଉ କହିଥିଲେ, ତୁମମାନେ ସମସ୍ତେ ମନେ ପକାଅ, ଆମମାନଙ୍କ ଭାବାଦି ଏପରି କହିଥିଲେ ଯେ ଆମମାନଙ୍କର ସ୍ୱଦେଶ ଭୂଇଁକୁ ଆମମାନେ ଯେତେବେଳେ ଫେରିବୁ, ଇଗଲର ପକ୍ଷ ପରେ ବୁହା ହୋଇ ଆମମାନେ ଫେରି ଆସିବୁ। ରାଷ୍ଟ୍ର ଗୁଡାକ ଖଣ୍ଡ ବିଖଣ୍ଡିତ ହେଉଅଛନ୍ତି, ଇସ୍ରାଏଲ ଜାଗୁଅଛି, ମାଓବାଦୀଗଣ କହିଥିବା ଚିହ୍ନ ଗୁଡାକ ସଫଳ ହେଉଅଛି। ସେମାନଙ୍କ ନିମନ୍ତେ ଆମମାନେ ଏପରି ଭାବରେ ସୁଦ୍ଧା 70ତମ ସପ୍ତାହ ପରିଚୟ କରିବାକୁ ଯାଉଛୁ। ସେଠାରେ ଠିଆ ହୋଇ ରହିଥିବା ସମୟରେ ମୁଁ ସ୍ୱୟଂରୁ ଚିନ୍ତା କରୁଥିଲି, ସେହି ଛୋଟ ନୂତନ ନିୟମର ବାଇବଲକୁ ଭାଇ ଫେଥ୍ରୋସ୍ ସେମାନଙ୍କ ପାଖକୁ ପ୍ରେରଣ କରିଥିଲେ ଆଉ ସେମାନେ ତାହାକୁ ପାଠ କରିଥିଲେ। ସେମାନେ କହିଥିଲେ, ପ୍ରକୃତରେ ଏଇ ଜଣଙ୍କ ସେହି ମସିହା ଯଦି ହୋଇଥାନ୍ତି, ତେବେ ଜଣେ ଭାବାଦୀଙ୍କ ଚିହ୍ନ ତାଙ୍କଠାରେ ଆସନ୍ତୁ ଦେଖିବା, ଯଦି ସେ ମୃତ ନୁହନ୍ତି ତେବେ ତ ସେ ଜୀବିତ ଅଟନ୍ତି। ସେମାନେ କହିଥିଲେ, ସେ ପୁନଃଜୀବିତ ହୋଇଥିଲେ, ଆପଣଙ୍କ ମଣ୍ଡଳୀରେ ବାସ କରନ୍ତି, ତେବେ ଜଣେ ଭାବାଦୀଙ୍କ ଚିହ୍ନକୁ ତାଙ୍କୁ କରିବା ବିଷୟକୁ ଆସନ୍ତୁ ଦେଖିବା, ପୁଣି ଆମେ ତାଙ୍କଠାରେ ବିଶ୍ୱାସ କରିବୁ। ଯେଉଁଦିଗଣ ସର୍ବଦା ବିଶ୍ୱାସ କରନ୍ତି, ମସିହରେ ଜଣେ ଭାବାଦୀ ଥିଲେ ସେ କଥାକୁ ସେମାନେ ଜାଣନ୍ତି। ସେଦିନ ଭାଇ ଆଗନ ବ୍ରାଇଟ୍ଙ୍କ ନିକଟରେ ମୁଁ ଯେତେବେଳେ ଠିଆ ହୋଇ ରହିଥିଲି, ସେହି ସ୍ଥାନରେ ଉପସ୍ଥିତ ଥିଲି, ସେ ଯେଉଁଦିଗଣ ସେଠାରେ ଆସି ଠିଆ ହୋଇ ରହିଥିଲେ ଆଉ କହିଥିଲେ, ଆମମାନଙ୍କ ଲୋକମାନଙ୍କ ପାଇଁ ଆପଣ ଆମ ରାଷ୍ଟ୍ରକୁ କେବଳ ଆସନ୍ତୁ। ମୁଁ କହିଥିଲି, ଯିବା ନିମନ୍ତେ ନିଶ୍ଚିତ ରୂପେ ଆନନ୍ଦିତ ହେବି। ଅତିଶୀଘ୍ର ଏକ ପ୍ରକାର ସିଦ୍ଧାନ୍ତକୁ ମୁଁ ଗ୍ରହଣ କରିନେଲି। ମୁଁ ମିଶରର କାଇରୋଠାରେ ଯାଇ ପହଞ୍ଚିଲି। ସେଦିନ ରାତ୍ରି କାଳରେ ସେହି କାଇରୋ ବିମାନ ଘାଟିରେ ଉଡାଜାହାଜ ଗୁଡାକୁ ଓହ୍ଲାଉଥିବା ବିଷୟକୁ ମୁଁ ଦେଖିଲି, ତାହା ମୋତେ ମନେ ପକାଇଥିଲା। ସେଠାକୁ ମୁଁ ଯେତେବେଳେ ଯାଇ ପହଞ୍ଚିଲି ଆଉ ଇସ୍ରାଏଲକୁ ଯିବା ପାଇଁ ନିଜର ଟିକେଟ୍ଟିକୁ ମୁଁ ଯେତେବେଳେ ହାସଲ କଲି, ସେମାନେ ମୋ ସହିତ ଭେଟ କରିବାକୁ ଯାଉଥିଲେ। ମୁଁ କହିଥିଲି, ଯାଆନ୍ତୁ, ପୁଣି କେତେକ ସହସ୍ର ନେତାମାନଙ୍କୁ ଏକତ୍ରିତ କରନ୍ତୁ, କୌଣସି ଏକ ସମତଳ ସ୍ଥାନକୁ ସେମାନଙ୍କୁ ଘେରି ଆସନ୍ତୁ। ପୁଣି ସେ ଅଦ୍ୟାବଧି ଜଣେ ଭବିଷ୍ୟତ ବକ୍ତା ଅଟନ୍ତି ଅଥବା ନୁହେଁ, ସେ କଥାକୁ ଆମମାନେ ଦେଖିନେବା। ଆମେନ୍, ଭଲ କଥା, ସେ ଯେ କଣ କରିବେ ଆସନ୍ତୁ ତାହା ଦେଖିନେବା। ଓ ତାହା ତ ଠିକ ଉଚିତ ପ୍ରକାର ତାହା ତ ଠିକ ଉଚିତ ପ୍ରକାରେ ସେମାନଙ୍କ ହାତ ପାଖରେ ଥିଲା, ତାହା ହିଁ ସେମାନେ ଲୋଡ଼ିଥିଲେ। ସେମାନେ ତାହାକୁ ଯଦି ଦେଖିପାରନ୍ତି, ବୁଝିପାରିବେ, ତେବେ ସେମାନେ ଏହାକୁ ବିଶ୍ୱାସ କରିବେ। ତେଣୁ ମୁଁ କଣ କଲି, କାଇରୋକୁ ଚାଲିଗଲି, ପୁଣି ସେଠାକୁ ଯିବା ପାଇଁ ପ୍ରସ୍ତୁତ ହେଲି, ଟିକେଟ୍ କାଟି ମୋ ପାଖରେ ରଖିଲି। ଡାକିବାର ସମୟ ଆହୁରି 20 ମିନିଟ୍ ଥିଲା। କେହି ଜଣେ କହିଲା ପରି ମୋତେ କହିଲେ, ବର୍ତ୍ତମାନ ନୁହେଁ, ବିଜାତିମାନଙ୍କ ସକଳ ଦୁଷ୍କର୍ମର ପିଆଲା ଅଦ୍ୟାବଧି ପୂର୍ଣ୍ଣ ହୋଇନାହିଁ, ଏମୋରିଓ ମାନଙ୍କର ପିଆଲା ତଥାପି ଭରି ନାହିଁ, ସେଠାରୁ ଦୂରେଇ ରୁହ, ଆଦୌ ଯାଉ ନାହିଁ। ମୁଁ ଭାବିଲି, ସମ୍ଭବତଃ ତାହା କେବଳ ମୋର ଧାରଣା ଥିଲା। ପୁଣି ଉଡାଜାହାଜ ଘାଟିର ପଛ ପାଖକୁ ମୁଁ ଚାଲିଗଲି ଆଉ ପ୍ରାର୍ଥନା କଲି। ପୁଣି କହିଲେ ବର୍ତ୍ତମାନ ପାଇଁ ସେଇ ସ୍ଥାନରେ ଦୂରେଇ ରୁହ, ଆଦୌ ଯାଅ ନାହିଁ। ତତ୍ପରେ ମୋର ଟିକେଟ୍ ନେଇ ମୁଁ କୌଣସି ଅନ୍ୟ ସ୍ଥାନକୁ ଚାଲିଗଲି। ମୁଁ ସେଠାକୁ ଆଉ ଗଲି ନାହିଁ, ଯେହେତୁ ସେତେବେଳେ ପର୍ଯ୍ୟନ୍ତ ସମୟ ଉପସ୍ଥିତ ହୋଇନଥିଲା। ଆଉ ତାହା କେଉଁ ସମୟଟି ଅଟେ ଯେତେବେଳେ ଜିହୁଦୀ ମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ କରିବାର ବିଧାନକୁ ପରମେଶ୍ୱର ପୁନଃ ଅନୁମତି ପ୍ରଦାନ କରିବାକୁ ଯାଉଅଛନ୍ତି, ସେ କଥାକୁ ମୁଁ ଆଦୌ କହି ନ ପାରେ। ମୁଁ ଆଦୌ କିଛି ଜାଣେ ନାହିଁ, ସେହି ସମୟକୁ କେହି ହେଲେ ସୁଦ୍ଧା ଜାଣନ୍ତି ନାହିଁ। କିନ୍ତୁ ଶୁଣନ୍ତୁ, ଇସ୍ରାଏଲ ନିଜର ସ୍ୱଦେଶ ଭୂମିରେ ଯଦି ପ୍ରକୃତରେ ଉପସ୍ଥିତ ହୋଇସାରିଥାଏ, ତେବେ ତ ଏହା ସମ୍ପୂର୍ଣ୍ଣ ରୂପେ ଉପସ୍ଥିତ ହୋଇସାରିଅଛି। ସବୁ ପଥରକୁ ପରିଷ୍କାର କରାଯାଇ ସାରିଅଛି, ପୁଣି ଜଳସେଚନର ଆଉ ଜଳ ପ୍ରବନ୍ଧର ବ୍ୟବସ୍ଥା ହୋଇସାରିଛି, ଯେପରି ଭାବରେ ପରମେଶ୍ୱର ପ୍ରତିଜ୍ଞା କରି କହିଥିଲେ। ସେଟା ସେ ରୂପଗୁଡାକୁ ପୁଣି ନିର୍ଝର ଗୁଡାକୁ ହାସଲ କରିଥିଲେ, ପୁଣି ବିରାଟ ଜଳଝରଣା ଗୁଡାକୁ ଲାଭ କରିଥିଲେ। ଆପଣମାନେ ପୂର୍ବେ କଦାପି ଦେଖିନଥିବା ଅତି ସୁରମ୍ୟ ସ୍ଥାନଟିଏ ତାହା ଅଟେ। ନିର୍ମିତ ହୋଇ ରହିଥିବା ଏକ ସହରକୁ ସେମାନେ ସନ୍ଧାନ ପାଇଥିଲେ, ସେମାନେ ଜଳସେଚନର ସୁବ୍ୟବସ୍ଥାକୁ ପାଇଥିଲେ। ସମସ୍ତ ଜଗତରେ ଆଉ ନଥିବା ସବୁଠାରୁ ଉର୍ବରା କୃଷି କ୍ଷେତ୍ରକୁ ସେମାନେ ପାଇଥିଲେ। ତତ୍ପରେ ଆମେ ଏହାକୁ ମଧ୍ୟ ଲକ୍ଷ୍ୟ କଲୁ ଯେ ମୃତ ସାଗରର ଠିକ ନିକଟରେ ସେଠାରେ ଅଧିକ ପୁଣି ଭରପୁର ରାସାୟନିକ ଦ୍ରବ୍ୟର ଭଣ୍ଡାର ରହିଛି, ଯାହାଦ୍ୱାରା ସେମାନେ ସମସ୍ତ ଜଗତକୁ କିଣି ନେଇପାରନ୍ତି। ବୁଝନ୍ତି ତ, ସେମାନଙ୍କ ଭୂଖଣ୍ଡରେ ସବୁକିଛି ଜିନିଷ ପ୍ରଚୁର ଭାବେ ରହିଛି। ସେମାନେ ଏହାକୁ କିପରି ଭାବରେ ପାଇଲେ? ଯେହେତୁ ହିଟଲରଙ୍କ ହୃଦୟକୁ କଠିନ କରାଗଲା, ମୁସଲମାନଙ୍କ ହୃଦୟକୁ କଠିନ କରାଗଲା, ଠିକ ଯେପରି ଭାବରେ ଫାରୋଙ୍କ ହୃଦୟକୁ କଠିନ କରାଯାଇଥିଲା, ପୁଣି ସେହି ଦେଶକୁ ସେମାନଙ୍କୁ ପୁନର୍ବାର ତୋଡି ଦିଆଗଲା। ଆଉ 40 ବର୍ଷ ଧରି ସେମାନେ ସେ ଭୂଖଣ୍ଡକୁ ଫେରି ଆସୁଛନ୍ତି। ବର୍ତ୍ତମାନ ସେମାନେ ସେଠାରେ ସୁସ୍ଥ ଚିତ୍ତରେ ବସି ରହି ଅପେକ୍ଷା କରୁଛନ୍ତି। ବିଜାତୀୟ ମଣ୍ଡଳୀଟି ଲାଓଦିକିଆରେ ଅବସ୍ଥିତ, ଲାଓଦିକିଆ ଯୁଗର ଶେଷ ଭାଗରେ ଅବସ୍ଥିତ ଅଟେ। ଯଦି ଜିହୁଦୀଗଣ ସେମାନଙ୍କ ସ୍ୱଦେଶର ଭୂଇଁରେ ସମ୍ପୂର୍ଣ୍ଣ ରୂପେ ବାସ କରି ରହି ସାରିଛନ୍ତି, ବିଜାତିମାନଙ୍କ ତଳର ସମୟଟି ପୂର୍ବରୁ ଆରମ୍ଭ ହୋଇ ସାରିଛି, ପୁଣି ଆମମାନେ ଲାଭ କରି ସାରିଥିବା ଜଣେ ରାଷ୍ଟ୍ରପତିଙ୍କୁ ପୂର୍ବରୁ ଲାଭ କରି ସାରିଛୁ, ଯେ ପ୍ରକାର ଧରଣର ରାଷ୍ଟ୍ରଟିଏ ଆମମାନେ ଆକାଂକ୍ଷା କରିଥିଲୁ, ଯେପରି ଧରଣର ଏକ ରାଷ୍ଟ୍ରକୁ ଉତ୍ପନ୍ନ ହେବା ବିଷୟକୁ ଆମେ ଲାଭ କରିଛୁ। ପ୍ରତ୍ୟେକ ସ୍ଥାନରେ ପରମାଣୁ ବୋମା ଗୁଡିକ ସୁସଜ୍ଜିତ ଅବସ୍ଥା ରହିଥିବା ବିଷୟକୁ ଆମମାନେ ହାସଲ କରି ସାରିଛୁ, ପୁଣି ଯେପରି ଧରଣର ମଣ୍ଡଳୀକୁ ଆମମାନେ ହାସଲ କରି ସାରିଛୁ ଯାହାକି ଈଶତୁଷ୍ଣ ଅଟେ। ଆମମାନେ ଏପରି ଧରଣର ମଣ୍ଡଳୀଟିଏ ପୁଣି ଏକ ଜନସମାଜକୁ ଲାଭ କରିଅଛୁ, ଯେଉଁମାନେ ଆପଣମାନଙ୍କୁ ଏକତ୍ରିତ କରି ପ୍ରସ୍ତୁତ କରି ସାରିଛନ୍ତି। ପୁଣି ସେହି ପ୍ରସ୍ତ୍ର ଯେତେବେଳେ ପ୍ରସ୍ତୁତ ହୁଅନ୍ତି ନା କାହିଁକି, ତାହାଙ୍କୁ ଧରିବା ଅଭିପ୍ରାୟରେ ଯୀଶୁ ଖ୍ରୀଷ୍ଟଙ୍କ ପରି ଏକ ସେବାର କାର୍ଯ୍ୟକୁ ଆମେ ଲାଭ କରିଅଛୁ। ଆଉ ଅବଶେଷ କଣ ଘଟିବାକୁ ବାକି ରହିଯାଇଛି? ଏହା ଯେ କୌଣସି ମୁହୂର୍ତ୍ତରେ ସମ୍ଭବତଃ ଘଟିଯାଇପାରେ, କୌଣସି ଘଟଣାକୁ ଘଟିବାର ଆଉ ବାକି ରହି ନାହିଁ। ଆମେମାନେ ଯୁଗାନ୍ତ ସମୟରେ ଉପସ୍ଥିତ ହୋଇ ସାରିଅଛୁ। ଆହେ ଗୌରବଜନକ ବିଷୟ, ସେହି ଉଲ୍ଲାସର ଦିନରେ ମୁଁ ଉପସ୍ଥିତ ହେବି ଅଥବା ନୁହେଁ ସେ ବିଷୟକୁ ମୁଁ ଆଦୌ ଜାଣେ ନାହିଁ। ତଥାପି ମୁଁ ଏହା ଚାହେଁ ଯେ କୌଣସି ପ୍ରକାର ହେଉ ପଛେ ଆପଣମାନଙ୍କ ମଧ୍ୟ ସହିତ ମୁଁ ଏହାର ଅଂଶ ହେବାକୁ ଇଚ୍ଛା କରେ। ଶୁଣନ୍ତୁ, ବର୍ତ୍ତମାନ କେତେ ଜଣ ଲୋକ ଏହାକୁ ବୁଝନ୍ତି?
ଧର୍ମଶାସ୍ତ୍ରରେ ସେ 70 ସପ୍ତାହର ଅବଧିଟି ଯେ 49 ବର୍ଷର ସମୟ ଥିଲା ତାହାକୁ ଆପଣମାନେ ବୁଝିଲେ କି? ଏହି
62 ସପ୍ତାହର ସମୟଟି କିମ୍ବା 69 ବର୍ଷର ସମୟଟି ଯେ 434 ବର୍ଷ ଅବଧି କହି ପ୍ରମାଣ ରହିଛି, ସେ ବିଷୟକୁ ଆପଣ ଲକ୍ଷ୍ୟ କଲେ କି?
ତେବେ 69 ସପ୍ତାହର ସମୟଟି ଯେ କେଉଁ ସ୍ଥାନରେ ସୂତ୍ରପାତ ହୋଇଥିଲା ସେ ବିଷୟକୁ ଆପଣମାନେ ବୁଝିଲେ କି?
ଏହା କିପରି ଧରଣର ବିଷୟ ଥିଲା? 483 ବର୍ଷ ସମୟ ଥିଲା, ଏହି ସମୟ ଅବଧି ସୁଦ୍ଧା 483 ବର୍ଷ ଅବଧି ଥିଲା। କେଉଁ ସ୍ଥାନରେ ଅଧିପତି ଜଣକ ଯେ କଟା ଯାଇଥିଲେ ସେ ବିଷୟକୁ ଆପଣ ଧ୍ୟାନ କଲେ କି?
ଦେଖନ୍ତୁ,
ଯେଉଁ ସ୍ଥାନରେ ସେମାନେ ପ୍ରସ୍ତୁତ ହେବେ ବୋଲି ପରମେଶ୍ୱର କହିଥିଲେ ସେହି ସ୍ଥାନକୁ ଯିବା ନିମନ୍ତେ ଜିହୁଦୀମାନଙ୍କୁ ପରିଶେଷରେ ଯେ 40 ବର୍ଷ ଲାଗିଥିଲା ସେ ବିଷୟକୁ ଆପଣମାନେ ସ୍ୱୀକାର କରୁଛନ୍ତି।
ଯେଉଁ ପ୍ରକାର ଘଟଣା ଗୁଡିକ ମଧ୍ୟରେ ବିଜାତୀୟମାନଙ୍କ ଦିଗଟି ଅଗ୍ରସର କରିବ ବୋଲି ଆମମାନେ ବିଚାର କରି ଦେଖିଥିଲୁ, ତାହାରି ମଧ୍ୟ ଦେଇ ବିଜାତି ମଣ୍ଡଳୀଟି ଅଗ୍ରସର ଆସିଅଛି, ତାହାକୁ ଯେତେବେଳେ ଲକ୍ଷ୍ୟ କରନ୍ତୁ।
ଆମେମାନେ ଯେଉଁ ସ୍ଥାନରେ ତାହା ହେବ ବୋଲି କହିଥିଲୁ ସେହି ସ୍ଥାନରେ ହୋଇଥିଲା ସେପରି ନୁହେଁ, ମାତ୍ର ଏହା ଯେପରି ଭାବରେ ଘଟିବ ବୋଲି ବାଇବଲ କହିଥିଲା ଠିକ ସେହିପରି ଭାବରେ ଘଟିଥିଲା। ଏହା ସଫଳ ହେବ ବୋଲି ବାଇବଲ ଯେପରି ଭାବରେ ବ୍ୟକ୍ତ କରିଥିଲା ଏହି ଶେଷ ଯୁଗରେ ଠିକ ସେହିପରି ଭାବରେ ତାହା ସଫଳ ହୋଇଛି।
ପୁଣି ବିଗତ 40 ବର୍ଷ ଧରି ସେହି ଜିହୁଦୀଗଣ ସେଠାକୁ ଫେରୁଛନ୍ତି, ପୁଣି ଏଠାରେ ସେ ଯାହା କିଛି କାର୍ଯ୍ୟ କରିଥିଲେ ସେହି ସକଳ କାର୍ଯ୍ୟ ଈଶ୍ୱର କରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରୁଛନ୍ତି। ସେମାନେ ସେହିପରି ଭାବରେ ବିତାଡ଼ିତ ହୋଇ ପଳାୟନ କରିଥିଲେ,
ପୁଣି ଠିକ ସେହିପରି ଭାବରେ ସେମାନେ ସ୍ୱଦେଶ ଭୂମିକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଆଉ ଇସ୍ରାଏଲ ନିଜର ଦେଶକୁ ପୁନଶ୍ଚ ଫେରି ଆସିଅଛି। ବର୍ତ୍ତମାନ ସେମାନଙ୍କ ନିମନ୍ତେ ଧାର୍ଯ୍ୟ ହୋଇ ରହିଥିବା ଶେଷ ସପ୍ତାହଟିକୁ ପରମେଶ୍ୱର କେତେବେଳେ ଆରମ୍ଭ କରିବାକୁ ଯାଉଛନ୍ତି? କେତେବେଳେ? ସମ୍ଭବତଃ ଏହା ଆଜି ହୋଇପାରେ। ଆଜି ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ହେବା ପୂର୍ବେ ତାହା ସମ୍ଭବତଃ ହୋଇପାରେ। ପରମେଶ୍ୱର ଏହାକୁ ଘୋଷଣା କରିବେ। ଏହା ଯେ କେବେ ନିଶ୍ଚିତ ସେ କଥାକୁ ମୁଁ କହି ନପାରେ, ମୁଁ ତ ବିଚଳିତ ହୋଇପଡୁଛି। ତଥାପି କିଛିଟା ବିଶେଷ ଧର୍ମ ବିଷୟକୁ ମୁଁ ଏଠାରେ ପ୍ରକାଶ କରିବାକୁ ଯାଉଛି। କେବଳ କିଛି କଥାରେ ଯେପରି କରିବାକୁ ଯାଉଛି ଏହା ଆପଣମାନେ ବିଶ୍ୱାସ କରିବାକୁ ଯାଉଛନ୍ତି ଅଥବା ନୁହେଁ ସେ କଥାକୁ ମୁଁ ଆଦୌ ଜାଣେ ନାହିଁ। ମାତ୍ର ମୁଁ ଯେହେତୁ ଏପରି ବିଶ୍ୱାସ କରେ ତେଣୁ ମୋତେ ଏହାକୁ ନିଶ୍ଚିତ ଭାବେ କହିବାକୁ ଦିଅନ୍ତୁ। ଆମମାନେ ସ୍ୱଦେଶରେ ଅବସ୍ଥିତ ଅଛୁ, ଯେଉଁମାନେ ଏକ ସ୍ୱଦେଶ ଭୂମିରେ ଅବସ୍ଥିତ ଅଛନ୍ତି। ଆମ୍ଭେମାନେ ଯୁଗର ଶେଷ କାଳରେ ଉର୍ଦ୍ଧାନ୍ତିକରଣ ନିମନ୍ତେ ପ୍ରସ୍ତୁତ ହୋଇ ରହିଅଛୁ। ଉର୍ଦ୍ଧାନ୍ତିକରଣ ସଂଗଠିତ ହୁଏ, ତତ୍ପରେ ମଣ୍ଡଳୀଟି ଉର୍ଦ୍ଧକୁ ନୀତ ହୁଏ। ଶୂନ୍ୟ ମଣ୍ଡଳୀ ଭେଟ କରିବା ନିମନ୍ତେ ଆମମାନେ ଉର୍ଦ୍ଧକୁ ନୀତ ହୋଇଯାଉ, ସେ କଥା ଆମେ ସମସ୍ତେ ଜାଣୁ। ସେହି ପ୍ରସ୍ତର ଖଣ୍ଡିକ ଯାହାକି ଶୈଳରୁ କଟା ଯାଇଥିଲେ ତାହା ଯେ କୌଣସି ସମୟରେ ଆସିବାକୁ ପ୍ରସ୍ତୁତ ଅଟନ୍ତି। ପୁଣି ତାହା ଯେତେବେଳେ ଆସନ୍ତି ତାହା କିପରି ଧର କାର୍ଯ୍ୟକୁ କରନ୍ତି, ଏହା ବିଜାତି ଯୁଗର ସହିତ ଶେଷ ହୁଏ। ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇ ସାରିଛି, ତତ୍ପରେ ପରମେଶ୍ୱର ସେମାନଙ୍କ ସହିତ କାର୍ଯ୍ୟ କରିବା ନିମନ୍ତେ ସମ୍ପୂର୍ଣ୍ଣ ରୂପେ ନିବୃତ୍ତ ହେବେ। ଯେ ଅଶୁଚି ସେ ଆହୁରି ଅଶୁଚି ହେଉ, ପୁଣି ଯେ ଧାର୍ମିକ ସେ ଆହୁରି ଧର୍ମାଚରଣ କରୁ, ବୁଝନ୍ତି ତ? ତେବେ ସେ କଣ କରନ୍ତି? ପବିତ୍ର ଆତ୍ମାରେ ଭରପୁର ଥିବା ମଣ୍ଡଳୀକୁ ସେ ଉଠାଇ ନିଅନ୍ତି। ଅଶୁଚି କହିଲେ କଣ? ତାହା ତ ସୁପ୍ତ କନ୍ୟାଟି ଅଟେ। ଆଉ ସେମାନେ ଅଟନ୍ତି ଯେଉଁମାନେ ବିଭିନ୍ନ ସ୍ଥାନରୁ ଆସି ବିଚାର ନିମିତ୍ତ ସେତେବେଳେ ଏକାଠି ହୁଅନ୍ତି। ଅନ୍ୟ ଏକ ଚିତ୍ରରେ ଆମମାନେ ତାହାରି ଉପରେ ଉପନୀତ ହେବୁ, ଯେତେବେଳେ ଏହି ଗୋଟିକର ଉପରେ ଆମମାନେ ଲଗାତାର ଭାବେ ଅଗ୍ରସର କରିବୁ। ଯେଉଁ ସ୍ଥାନରେ ସେ ଶ୍ୱେତ ସିଂହାସନ ରୂପୀ ବିଚାର ସିଂହାସନ ନିକଟରେ ଉପସ୍ଥିତ ହେବ, ପୁଣି ଉଦ୍ଧାର ପ୍ରାପ୍ତ ମାନଙ୍କ ଦ୍ୱାରା ନିଶ୍ଚିତ ରୂପେ ବିଚାରିତ ହେବ। ପାଉଲ ଆମମାନଙ୍କୁ ମନ୍ତ୍ରଣାଳୟରେ କହିଥିଲେ ଯେ ଆମମାନଙ୍କୁ କୌଣସି ମାମଲା ବିଚାରାଳୟକୁ ନେବା ଉଚିତ ନୁହେଁ, ଯେହେତୁ ସାଧୁଗଣ ଜଗତର ବିଚାର କରିବେ, ତାହା ନିରାଟ ସତ୍ୟ କଥା ଅଟେ। ଏତେବେଳେ ଯୁଗାନ୍ତ ସମୟରେ ଆମମାନେ ଉପସ୍ଥିତ, ଅତି ଉତ୍ତମ ବିଷୟ, ଯଥାର୍ଥ ବିଷୟ। ପୁଣି ଏହି ସପ୍ତାହର ମଧ୍ୟଭାଗରେ 70ତମ ସପ୍ତାହଟି ଏହି ସ୍ଥାନରେ ଅବସ୍ଥିତ ଅଟେ। ଏହା ଯଦି ପ୍ରକୃତରେ 7 ବର୍ଷର ଅବଧି ଥିଲା, ପ୍ରତ୍ୟେକ ସପ୍ତାହର ସମୟଟି ଯଦି 7 ବର୍ଷର ଅବଧି ଥିଲା, ତତ୍ପରେ ଆମେମାନେ ତ 69 ସପ୍ତାହର ସମୟକୁ ପୂର୍ବରୁ ପାଇସାରିଅଛୁ। ଆଉ ବିଜାତୀୟ ଯୁଗକୁ ଆମମାନେ ହାସଲ କରିସାରିଅଛୁ, ତତ୍ପରେ ବିଜାତୀୟମାନଙ୍କ ଯୁଗର ଶେଷ ଭାଗରେ ଯେ ଆମମାନେ ପଦାର୍ପଣ କରିସାରିଅଛୁ, ସେ କଥା ଆମ ସମସ୍ତଙ୍କୁ ଜଣା। ତେବେ ତ ଜିହୁଦୀମାନଙ୍କ ପାଇଁ କେବଳ ଗୋଟିଏ ମାତ୍ର ସପ୍ତାହ ଅବଶିଷ୍ଟ ରହିଯାଇଛି, ତାହା ସତ୍ୟ କଥା ଅଟେ ନା? ଆଉ ତାହା କେବଳ ଠିକ 7 ବର୍ଷର ସମୟ ଅଟେ। ଏହି ପ୍ରଥମଟା ଯଦି 7 ବର୍ଷର ସମୟ ଥିଲା, ତେବେ ଏହା ମଧ୍ୟ 7 ବର୍ଷର ସମୟ ଅଟେ।
ଯେହେତୁ ସେପରି କହିଥିଲେ ଯେ ତୁମ ପ୍ରଜାମାନଙ୍କ ପାଇଁ 70 ସପ୍ତାହ ସମୟ ନିର୍ମିତ ହୋଇଅଛି, ସେହି ହେତୁ ଜିହୁଦୀମାନଙ୍କ ପାଇଁ ଯେ ଆଉ 7 ବର୍ଷର ବଳକା ସମୟ ଆମମାନଙ୍କୁ ମିଳିଛି, ସେ କଥା ଆମେ ଜାଣୁ, ତାହା ସତ୍ୟ କଥା ଅଟେ ନା? ଏ ଆଡ଼କୁ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ। ଯଦି ଏହା ଉପରେ ଯେପରି କିଛି ପ୍ରଶ୍ନ ଥାଏ, ତେବେ ତାହାକୁ ମୁଁ ଜାଣିବାକୁ ଚାହେଁ, ବୁଝନ୍ତି ତ? ତତ୍ପରେ ସପ୍ତାହର ମଧ୍ୟଭାଗରେ, ଜିହୁଦୀ ସପ୍ତାହର ମଧ୍ୟଭାଗରେ, ବୁଝନ୍ତୁ, ତାହା ପୁଣି 3.5 ବର୍ଷର ସମୟ ଅଟେ। ସେଇ ପ୍ରଧାନ ଜଣକ ଖ୍ରୀଷ୍ଟ ଜଣକ ଯାହାକୁ ଆସିବାର ଅଛି, ଆଉ ମନେ ରଖିଥାନ୍ତୁ, ସେଇ ପ୍ରଧାନ ବ୍ୟକ୍ତି ଜଣକ ରୋମ୍ରୁ ଆସନ୍ତି। ଯେଉଁ ପ୍ରଧାନ ଜଣକ ଆସିବାର ଅଛି ତାହାଙ୍କୁ ରୋମ୍ରୁ ଆସିବାକୁ ଅଛି। ସେ କିଏ ଅଟନ୍ତି? ଜଣେ ପୋପ୍, ଆଗତ ହେବାକୁ ଥିବା ପ୍ରଧାନ ଜଣକ, ସେ ଜନସମାଜ ମଧ୍ୟରୁ ଆସିଥାନ୍ତି। ଏପରି ଜଣେ ଫାର ଉଦିତ ହେବେ ଯିଏକି ଯୋସେଫଙ୍କୁ ଚିହ୍ନନ୍ତି ନାହିଁ। ତତ୍ପରେ ଆପଣମାନେ ପ୍ରୋଟେଷ୍ଟାଣ୍ଟ ପରି କହନ୍ତି, ଭଲ କଥା, ଏହାଟି ସେପରେ ହିଁ ଅଟେ। ତେଣୁ କ୍ଷଣଭର ପାଇଁ କେବଳ ଅପେକ୍ଷା କରନ୍ତୁ। ଆମେମାନେ ଲକ୍ଷ୍ୟ କରୁ ଯେ ପ୍ରୋଟେଷ୍ଟାଣ୍ଟ କଣ ଏକ ସଂଗଠନ ଭୁକ୍ତ ହୋଇସାରିଛନ୍ତି, ମଣ୍ଡଳୀ ଗୁଡାକରେ ଏକ ପରିସରକୁ ପ୍ରସ୍ତୁତ କରନ୍ତି, ପଶୁ ନିମନ୍ତେ ଏକ ପ୍ରତିଭାକୁ ନିର୍ମାଣ କରନ୍ତି, ପୁଣି ସେମାନଙ୍କ ସହିତ ଅଗ୍ରସର ହୁଅନ୍ତି। ତତ୍ପରେ ଆମମାନେ ଦେଖିଲୁ ଯେ ଏହି ପରିସର ମଧ୍ୟକୁ ଜିହୁଦୀମାନେ ମଧ୍ୟ ଆହୁତ ହୋଇଅଛନ୍ତି। ଆଜ୍ଞା, ହଁ, ତାହା ହିଁ। ପୁଣି ସେମାନେ ସହମତି ଦିଅନ୍ତି, ସେମାନେ ସହମତି ଦେଇଥିଲେ ବୋଲି ବାଇବଲ କହେ, ଆଉ ସେମାନଙ୍କ ସହିତ ଏକ ଶପଥ ବାନ୍ଧେ। ଆଉ 70ତମ ସପ୍ତାହର ମଧ୍ୟଭାଗରେ ସେ ଅର୍ଥାତ୍ ଭଣ୍ଡଖ୍ରୀଷ୍ଟ ନିୟମକୁ ଭାଙ୍ଗି ପକାଏ, ଜିହୁଦୀମାନଙ୍କ ସହିତ ତୁମ୍ଭର ପ୍ରଜାଗଣଙ୍କ ସହିତ ଶପଥ ଭାଙ୍ଗି ପକାଏ।
ସେପରି କାହିଁକି ଆମ୍ଭେ ମାନେ ପ୍ରକାଶିତ ବାକ୍ୟର ଏଗାର ଅଧ୍ୟାୟରେ ପାଠ କରିଥିଲୁ ଯେ ଆମ୍ଭେ ପ୍ରେରଣ କରିବୁ, ତାହା ଏଗାର ଅଧ୍ୟାୟ ରହିଛି। ଆମେ ଉଣେଇଶ ଅଧ୍ୟାୟ ଆଡକୁ ଅଗ୍ରସର ହେଉଛୁ ଯେ ଆପଣାର ଦୁଇ ଜଣ ଭାବବାଦୀଙ୍କୁ ପ୍ରେରଣ କରିବେ, ପୁଣି ସେତିକି ବେଳେ ସେମାନେ ଭାବାଣୀ କରିବେ, ଆଉ ଏହି ଦୁଇ ଜଣ ଭାବବାଦୀଙ୍କ ପରେ ସେମାନେ କଥିତ ହେବେ, ପ୍ରକୃତରେ ସେମାନଙ୍କୁ ବଧ କରିବେ, ତାହା ସତ୍ୟ କଥା ଅଟେ ନା? ପୁଣି ସେମାନଙ୍କ ମୃତ ଶରୀର ସେହି ରାଜରାସ୍ତାରେ ପଡି ରହିବ, ଯାହାକୁ ଆତ୍ମିକ ରୂପେ ସଦମ ଆଉ ଅମର ବୋଲି କହନ୍ତି। ଯେଉଁ ସ୍ଥାନରେ ଆମମାନଙ୍କ ପ୍ରଭୁ କୃଷାପିତ ହୋଇଥିଲେ ତାହା ଜେରୁସାଲମ ଅଟେ, ଏହା ସତ୍ୟ କଥା ଅଟେ ନା? ସେହି ସ୍ଥାନରେ ସେମାନେ ତିନି ଦିନ ଆଉ ତିନି ରାତ୍ରି ପଡି ରହିବେ, ତତ୍ପରେ ସେହି ତିନି ଦିନ ଆଉ ତିନି ରାତ୍ରି ଉତ୍ତାରେ ସେମାନଙ୍କ ମଧ୍ୟକୁ ଜୀବାତ୍ମା ପ୍ରବେଶ କରିବେ, ଆଉ ସେମାନେ ଜୀବିତ ହୋଇ ଉଠିବେ, ପୁଣି ମହିମାକୁ ନିତ ହେବେ। ଠିକ ସେହି ସମୟରେ ସହରର ଦଶ ଭାଗ ଦରାଶାୟୀ ହେବ, ତାହା ସତ କଥା ଅଟେ ନା? ବୁଝିଲେ ତ? ତାହା କିପରି ଏକ ବିଷୟ? ସତୁରୀତମ ସପ୍ତାହର ଏହି ମଧ୍ୟଭାଗରେ ତାହା ଘଟିବ। ମଣ୍ଡଳୀ ଉର୍ଦ୍ଧକୁ ଯେତେବେଳେ ନିତ ହୋଇଥାଏ, ତତ୍ପରେ ପରିଷଦଟି ସୁପ୍ତ କନ୍ୟାଗଣ, ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରେସବିଟେରିଆନ, ଇସତୁଷ୍ଣ ପେଣ୍ଟିକୋଷ୍ଟାଲ, ଏ ସମସ୍ତେ ପରିଷଦ ମଧ୍ୟରେ ଏକତ୍ରିତ ହୁଅନ୍ତି, ଯାହା ମଧ୍ୟକୁ ସେମାନଙ୍କର ଏକ ବିରାଟ ସମୁଦାୟ ଏତେବେଳେ ଯୋଗ ଦେଇ ସାରିଛନ୍ତି। ସେମାନେ ସେପରି କାର୍ଯ୍ୟକୁ ଯେତେବେଳେ କରନ୍ତି, ସେତେବେଳେ ଏକ ନିୟମକୁ ସେମାନେ ବାନ୍ଧିବେ। ତତ୍ପରେ ଭଲ କଥା, ବର୍ତ୍ତମାନ ସେହି ନୂତନ ପୋପ ଯାହାଙ୍କୁ ଆମେ ଯେତେବେଳେ ଲାଭ କରିଅଛୁ, ସେ ସମସ୍ତଙ୍କୁ ତାହେଲେ ସମ୍ମିଳିତ କରିବାକୁ ଇଚ୍ଛା କରନ୍ତି। ସେହି ଘଟଣା ନିଜେ ଯେତେବେଳେ ସଫଳ ହେଉଅଛି, ସେ କଥାକୁ ଆପଣମାନେ କଣ ଲକ୍ଷ୍ୟ କରିପାରନ୍ତି ନାହିଁ କି? ସେମାନଙ୍କୁ ଏକ ଭାଷଣ ଦେବାକୁ ଯାଉଛନ୍ତି, ତତ୍ପରେ ସେମାନଙ୍କ ମଧ୍ୟରେ ପ୍ରତ୍ୟେକଙ୍କୁ ତନ୍ମଧ୍ୟକୁ କଢାଇ ଆଡକୁ ଯାଉଛନ୍ତି। ଶତ ଶତ ବର୍ଷ ପରେ, ଏକ ହଜାର କିମ୍ବା ଦୁଇ ହଜାର ବର୍ଷ ପରେ ସର୍ବପ୍ରଥମ ଥର ପାଇଁ ଏହା ଘଟିତ ହେବାକୁ ଯାଉଛି, ଆଉ ଏହା ଘଟୁଅଛି। କିନ୍ତୁ ସେ ଏତେବେଳେ ସେ ସମସ୍ତଙ୍କୁ ଏକାଠି କରି ତାହା ମଧ୍ୟକୁ ଆଣିବାକୁ ଯାଉଅଛି, ପୁଣି ଏକ ପରିଷଦକୁ ସୃଷ୍ଟି କରିବାକୁ ଯାଉଅଛି, ଆଉ ସେହି ସ୍ଥାନରେ ଜୀବିତଗଣ ଏହାକୁ ସ୍ୱୀକାର କରିନେବେ। ଆରେ ବାମ, ଗୌରବଜନକ ବିଷୟ, ହାଲେଲୁୟା! ଆମମାନଙ୍କ ଈଶ୍ୱରଙ୍କ ମହିମା କୀର୍ତ୍ତନ ହେଉ, ଯିଏକି ଯୁଗାନୁଯୁଗ ଧରି ଜୀବିତ ଅଟନ୍ତି। ଆପଣମାନଙ୍କର ଅବସ୍ଥିତି ବର୍ତ୍ତମାନ ଏହି ସ୍ଥାନରେ ନିରୂପିତ ଅଟେ। ପୁଣି ହେ ଭାଇ, ଏହା ତ ଅତି ସାଧାରଣ କଥା, ଏପରି ସାଧାରଣ କଥା ଯେ ଜଣେ ଶିଶୁ ମଧ୍ୟ ଏହାକୁ ବୁଝିପାରେ। ଯିହୁଦୀ ମାନଙ୍କୁ, ପ୍ରୋଟେଷ୍ଟାଣ୍ଟ ମାନଙ୍କୁ ଆଉ କ୍ୟାଥୋଲିକକୁ ଗୋଟିଏ ସ୍ଥାନରେ ଏକତ୍ରିତ କରିବାର ଏହା ଏକ ସଂଘ ଅଟେ। ସେହି ଦୁଇ ଭାବବାଦୀ ଆସିଲା ଉତ୍ତାରେ ସେମାନେ ଯେ କଣ କରିବାକୁ ଯାଉଛନ୍ତି, ସେ କଥାକୁ ମନେ ପକାନ୍ତି କି? ଏହି ପଶୁଟି ସେହି ପ୍ରଧାନ ଜନକ ଯିଏକି ପବିତ୍ର ଲୋକମାନଙ୍କ ଶକ୍ତିକୁ ହ୍ରାସ କରିବ, ସେ ପ୍ରକୃତରେ କଣ କରିବ? ସେମାନଙ୍କ ସହିତ ଆପଣାର ନିୟମକୁ ଭାଙ୍ଗି ପକାଇବ, ତାରେ ତିନି ବର୍ଷ ଉତ୍ତାରେ ସେ ସେମାନଙ୍କୁ ବହିଷ୍କୃତ କରିବ। ଲୋକମାନେ ଏପରି ବିଚାର କରନ୍ତି ଯେ ତାହା ସାମ୍ୟବାଦର ନୀତି ଅଟେ, ତାହା ଠିକ ସେପରି ଧରଣର ଏକ ଧାରଣା ଅଟେ। ଯେହେତୁ ଈଶ୍ୱରଙ୍କ ଆତ୍ମା ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କ ସହିତ ସଞ୍ଚାଳିତ ହୋଇନାହାନ୍ତି, ତାହା ତ ସାମ୍ୟବାଦ ନୀତି ଆଦୌ ନୁହେଁ, ମାତ୍ର ଏହା ତ ଧର୍ମବାଦର ଏକ ନୀତି ଅଟେ। ବାଇବଲ ଏପରି କହିଅଛି, ତାହା ଏତେ ନିକଟରେ ହୋଇ ରହିଥିବ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ମାନଙ୍କୁ ସୁଦ୍ଧା ଭ୍ରାନ୍ତ କରି ପକାଇବ। ଯୀଶୁ ଏପରି କଥାକୁ କହିଥିଲେ, ଦେଖନ୍ତୁ ଯୁଗାନ୍ତ ସମୟରେ ଆମେ ଉପସ୍ଥିତ ହୋଇସାରିଛୁ। ଏହି ଦୁଇ ଜଣ ମାଓବାଦୀ ସେମାନେ କଣ କରିବେ? ଏମାନେ ମୂଷା ଆଉ ଏଲିୟା ଅଟନ୍ତି, ଯେଉଁମାନେ ଦୃଶ୍ୟ ମଧ୍ୟରେ ଆସି ଉପସ୍ଥିତ ହେବେ। ସେମାନେ ଯିହୁଦୀ ମାନଙ୍କୁ ସେମାନଙ୍କ ସମସ୍ତ ଭୁଲ ତ୍ରୁଟିକୁ ଜଣାଇବେ, ଆଉ ସେଠାରେ ବାସ କରି ରହିଥିବା ସେହି ଯିହୁଦୀ ଦଳ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ସଂଖ୍ୟକ ଲୋକଙ୍କୁ ପରମେଶ୍ୱର ସେ ମାଓବାଦୀଙ୍କ ଦ୍ୱାରା ଆହ୍ୱାନ କରିବେ। ଏହା କିପରି ଏକ ବିଷୟ? ଏହି ବିଜାତି ମଣ୍ଡଳୀରୁ ବାହାରି ଆସିଥିବା ଏଲିୟଙ୍କ ଆତ୍ମା ସେହି ଯିହୁଦୀ ମଣ୍ଡଳୀରେ ସେବାର କାର୍ଯ୍ୟଟିକୁ ଲଗାତାର କରି ଚାଲିବେ, ଯଥୋଚିତ ରୂପେ କାର୍ଯ୍ୟ କରି ଚାଲିବେ, ପୁଣି ମୂଷାଙ୍କ ସହିତ ଆହ୍ୱାନ ପ୍ରଦାନ କରିବେ। ହାଲେଲୁୟା! ଆପଣମାନେ ଏହାକୁ ଧ୍ୟାନ ସହିତ ବୁଝନ୍ତି କି? ଆଉ ସେ ପେଣ୍ଟିକଷ୍ଟ ସମୟରେ ପ୍ରଚାରିତ ହୋଇଥିବା ସମାନ୍ତର ସମାଚାରକୁ ପ୍ରଚାର କରିବେ। ଯେଉଁ ଯିହୁଦୀ ମାନେ ମସିହଙ୍କୁ ଅସ୍ୱୀକାର କରିଥିଲେ, ସେହି ଯିହୁଦୀ ମାନଙ୍କ ନିକଟରେ ସେମାନେ ତାହାଙ୍କୁ ପ୍ରଚାର କରିବେ। ଆମେନ୍! ଆପଣମାନେ ଏହାକୁ ବୁଝନ୍ତି କି? ସେହି ଉଭୟ ଯିହୁଦୀ ସେମାନଙ୍କ ନିକଟରେ ଠିକ ସେହି ସମାଚାର ପ୍ରଚାର କରିବେ, ପିତା ପେଣ୍ଟିକଷ୍ଟ ଦିନର ନ୍ୟାୟ ସମାନ୍ତର ସମାଚାର ହେବ। ସେମାନେ ଏହି ଯିହୁଦୀ ମାନଙ୍କୁ ଏପରି ଭାବରେ ଘୃଣା କରିବେ ଯେ ପରିଶେଷରେ ଏହି ଯିହୁଦୀ ମାନେ ସେମାନଙ୍କୁ ବଧ କରିବେ, ପୁଣି ସେମାନେ ସକଳ ରାଷ୍ଟ୍ର ଦ୍ୱାରା ଘୃଣିତ ହେବେ। ତତ୍ପରେ ସପ୍ତାହର ମଧ୍ୟଭାଗରେ ସେମାନେ ଏକ ଲକ୍ଷ ଚଉରାଳିଶ ହଜାର ସଂଖ୍ୟକ ଏକ ବିରାଟ ଆଉ ଶକ୍ତିଶାଳୀ ଦଳକୁ ସେହି ସମୟ ମଧ୍ୟରେ ଉଦିତ କରି ସାରିଥିଲେ। ସେମାନେ ପବିତ୍ରାତ୍ମାଙ୍କୁ ଲାଭ କରିଥିଲେ। ଆଉ ହେ ଭାଇ, ଆପଣମାନେ ଆଶ୍ଚର୍ଯ୍ୟଜନକ କର୍ମ ଗୁଡାକ ବିଷୟରେ, ସେଗୁଡାକୁ କରୁଥିବା ବିଷୟ ଉପରେ କଥାବାର୍ତ୍ତା କରୁଛନ୍ତି ନା? ସେଗୁଡାକ ତ ସେମାନେ କରିଥିଲେ। ସେମାନେ ଆକାଶର ଦ୍ୱାର ଗୁଡାକ ରୁଦ୍ଧ କରିଥିଲେ। ଆଉ ସେମାନଙ୍କ ଭାବବାଣୀ କରିବା ଦିନ ମାନଙ୍କରେ ଆଦୌ ବୃଷ୍ଟି ହୋଇନଥିଲା। ଜଗତକୁ ଭାରି ବିପତ୍ତି ଗୁଡାକୁ ଆଣିଥିଲେ। ଯେତେ ଥର ଇଚ୍ଛା କରିଥିଲେ ସେତେ ଥର ଆଣିଥିଲେ। ସେମାନେ ବିପତ୍ତି ଗୁଡାକୁ ପୁଣି ଅନ୍ୟାନ୍ୟ ସଙ୍କଟକୁ ଆଣିଥିଲେ। ସେହି ରୋମିଓ ଗଣଙ୍କୁ ଅତି ଦୁଃସହ ଅବସ୍ଥାକୁ ସେମାନେ ଘେଣି ଆସିବେ। ମାତ୍ର ପରିଶେଷରେ ଏହି ଦୁଇ ଜଣ ବ୍ୟକ୍ତି ହତ ହେବେ। ସେ ଯେତେବେଳେ କ୍ରୋଧିତ ହୋଇଉଠନ୍ତି ସେତେବେଳେ ଆମମାନଙ୍କ ପରମେଶ୍ୱର ଅତି ଭୟଙ୍କର ହୋଇଥାନ୍ତି। ତଥାପି ମନେ ରଖନ୍ତୁ, ତାହା ତ ଏହି 70ତମ ସପ୍ତାହ ଘଟଣା ଅଟେ। ପୁଣି ମଣ୍ଡଳୀ ସେତେବେଳେ ମହିମାରେ ଅବସ୍ଥିତ କରିସାରିଥିବ। ଆମେନ୍। ବିବାହ ଭୋଜରେ ସେ ଉତ୍ସବ କରିଚାଲିଥିବ। ହଁ, ତାହା ହିଁ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଜିହୁଦୀୟ ଯୁଗର ଶେଷରେ ଅଭିଷିକ୍ତ ସମୟରେ ତାହା ତ ସେହି ବେଳା ଅଟେ ଯେଉଁ ବେଳାରେ ଆମମାନେ ତାହାକୁ 1000 ବର୍ଷର ରାଜତ୍ୱକାଳ ମନ୍ଦିରକୁ ଆଗମନ କରୁଥିବାର ଦେଖିଥିଲୁ। ଏହି ସ୍ଥାନରେ ଶୁକ୍ଳବର୍ଣ୍ଣ ଅଶ୍ୱପରେ ଚଢି ସେ ଆସିଥିଲେ। ଯେଉଁମାନେ ତାଙ୍କର ପଶ୍ଚାତ ଗମନ କରୁଥିଲେ ସେମାନେ ମଧ୍ୟ ଶୁକ୍ଳବର୍ଣ୍ଣ ଅସ୍ତ୍ରରେ ଚଢି ଆସିଥିଲେ। ଘୋଡା ତାହା ସାମର୍ଥ୍ୟ ନିଦର୍ଶନ। ଶୁକ୍ଳ ବସ୍ତ୍ରରେ ଆଚ୍ଛାଦିତ ଥିଲେ କିମ୍ବା ସେମାନଙ୍କ ବସ୍ତ୍ର ରକ୍ତରେ ନିମଜ୍ଜିତ ଥିଲା। ତାହାଙ୍କ ପରେ ଈଶ୍ୱରଙ୍କ ବଚନ ବୋଲି ଲିଖିତ ହୋଇଥିଲା। ସେ ତ ଜଣେ ପ୍ରତାପୀ ବିଜୟୀ ରୂପେ ପରିଚିତ ହୋଇ ଆସିଥିଲେ। ଆଜ୍ଞା, ହଁ, ତାହା ହିଁ। 1000 ବର୍ଷର ରାଜତ୍ୱ କାଳକୁ ଆରମ୍ଭ କରିବା ନିମନ୍ତେ ମନ୍ଦିର ମଧ୍ୟକୁ ଆସିଥିଲେ। ଗୌରବଜନକ, ସେହି ସ୍ଥାନରେ ସେ ସେହି 144,000 ଲୋକଙ୍କ ସହିତ ଭେଟ କରନ୍ତି। ଏଠାରେ ସେହି 70ତମ ସପ୍ତାହ ଉତ୍ତରେ ସେ ଏମାନଙ୍କ ସହିତ ଭେଟ ହୁଅନ୍ତି। 70ତମ ସପ୍ତାହଟି ଏହା 70ତମ ସପ୍ତାହରେ ଅତିକ୍ରମ ହୁଏ। ଏହାର ମଧ୍ୟରେ 3.5 ବର୍ଷରେ ସେ ଏହାକୁ ଭାଙ୍ଗି ପକାଏ, ଯେହେତୁ ସେହି ଦୁଇ ଜଣ ପେଣ୍ଟିକୋଷ୍ଟାଲ ଭାବାଦୀକୁ ସେ ହତ କରେ ଯେଉଁମାନେ ଏହି ଜଗତକୁ ସଂହାର କଲେ। ଆଜ୍ଞା, ହଁ।
ପୁଣି ହେ ପୁତ୍ର, ସେ ମଣ୍ଡଳୀକୁ ସେ ସାପ ଦିଅନ୍ତି, ପୁଣି ସେ ଅଗ୍ନି ତାହାକୁ ଦଗ୍ଧ କରନ୍ତି।
ପୁଣି ସେପରି କାହିଁକି ସେହି ସ୍ଥାନରେ ଆମମାନେ ତାହାକୁ ଲକ୍ଷ୍ୟ କରିଥାଉ। ଏପରିକି ବଣିକଗଣ ସେଠାରେ ଠିଆ ହୋଇ ରହିଥିଲେ, ପୁଣି କହିଥିଲେ ସେହି ଘୃଣ୍ୟ ସହର ରୋମ ପାଇଁ ହାଇ ହାଇ। ଏକ ମୁହୂର୍ତ୍ତରେ ତାହାର ବିନାଶ ଉପସ୍ଥିତ ହୋଇଛି, ସେ ଖଣ୍ଡ ବିଖଣ୍ଡିତ ହୋଇ ଲୋପ ପାଇଯାଇଛି। ସକଳ କର୍ମକୁ ଯେ କିପରି ଭାବରେ କରାଯାଏ ସେ ବିଷୟକୁ ଈଶ୍ୱର ଜାଣନ୍ତି। ତତ୍ପରେ ଜଣେ ଦୂତ ଦୃଷ୍ଟିପାତ କରି କହିଲେ, ଯେହେତୁ ଖ୍ରୀଷ୍ଟଙ୍କର ପ୍ରତ୍ୟେକ ହତ ସନ୍ତାନ ରକ୍ତ ତାଠାରେ ମିଳିଥିଲା, ଯେହେତୁ ତାହାର ପ୍ରତାରଣା କରୁଥିବା କର୍ମଟି ସେଠାକୁ ବାହାରି ଯାଇ ସଂଗଠିତ କରିବାର କର୍ମଟି ପୁଣି ଅନ୍ୟାନ୍ୟ ଘୃଣ୍ୟ କାର୍ଯ୍ୟକଳାପର ବିଷୟଟି ମଣ୍ଡଳୀକୁ ଦୂଷିତ କରୁଥିବା କର୍ମଟି ତାଠାରେ ରହିଥିଲା, ଆଉ ତା ମଧ୍ୟକୁ ଏହି ସବୁ କର୍ମ ପ୍ରବେଶ କରାଇଥିଲା। ପୁଣି ଯେଉଁମାନେ ପରମେଶ୍ୱରଙ୍କ ମହିମାକୁ ଉନ୍ନତ କରି ରଖିବାକୁ ଯତ୍ନ କଲେ ସେମାନଙ୍କୁ ବଧ କଲା, ପୁଣି ସେମାନଙ୍କୁ ବାହାର କରି ଆଣିବାକୁ ଯତ୍ନ କଲା।
ଗୌରବଜନକ, ଓହୋ, ମୁଁ କିଛି ଜାଣେ ନାହିଁ। ମୁଁ ତ ଆଗକୁ ବଢି ଚାଲିବାକୁ ଅନୁଭବ କରେ। ସୂର୍ଯ୍ୟଙ୍କ ଆଲୋକରେ ଚଳପଚ କରିବାକୁ, ସୂର୍ଯ୍ୟଙ୍କ ତେଜର ଆଲୋକରେ ଗମନାଗମନ କରିବାକୁ ଆପଣମାନେ ଆନନ୍ଦିତ ନୁହନ୍ତି କି? ହେ ଭାତୃଗଣ, ଆମେ କେଉଁ ସ୍ଥାନରେ ଉପସ୍ଥିତ ଅଟୁ? ଯୁଗାନ୍ତ ସମୟର ଘଡ଼ିରେ ଏହା ଯେ କୌଣସି ମୁହୂର୍ତ୍ତରେ ଘଟିପାରେ ଆମମାନେ ଏହି ଜାଗାରେ ଅବସ୍ଥିତ ହୋଇସାରିଛୁ। ପୂର୍ବବର୍ତ୍ତୀ ମଣ୍ଡଳୀକୁ ସମାଚାରଟି ପ୍ରେରିତ ହୋଇସାରିଛି। ସେହି ମଣ୍ଡଳୀ ଯିଏ ଏହାକୁ ଖ୍ରୀଷ୍ଟ କହି ଅସ୍ୱୀକାର କରିଥିଲା ସେମାନେ ମଧ୍ୟକୁ ଚାଲିଯାଇଛି। 40 ବର୍ଷର ଏକ ସମୟସୀମାର ରୂପରେଖକୁ ଦେଉଥିବା ଦ୍ୱାରା ଜିଦିଗଣ ସେମାନଙ୍କ ସ୍ୱଦେଶ ଭୂମିରେ ଅବସ୍ଥିତ ଅଟନ୍ତି। ନୂତନ ସହରଟି ନିର୍ମାଣ ହୋଇସାରିଛି। ସେମାନେ କାହା ପାଇଁ ଏତେବେଳେ ଅପେକ୍ଷା କରି ରହିଛନ୍ତି? ଆଗତ ହେବାକୁ ଥିବା ଜଣେ ମସିହଙ୍କ ନିମନ୍ତେ। ଏହା କେବେ ଘଟିବ ସେ କଥାକୁ ମୁଁ ଜାଣେ ନାହିଁ। ସେହି ପ୍ରସ୍ତର ଖଣ୍ଡିକ ମୂର୍ତ୍ତିଟିକୁ ଯେତେବେଳେ ଆଘାତ ଦିଅନ୍ତି ମଣ୍ଡଳୀଟି ଯାଇସାରିଥିବ। ଏହି ବିଷୟଟି ସମ୍ପୂର୍ଣ୍ଣ ରୂପେ ଶେଷ ହୋଇସାରିଥିବ। ଏଠାରେ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ସପ୍ତାହର ମଧ୍ୟଭାଗରେ 3.5 ଦିନର ଅନ୍ତରାଳରେ ପ୍ରକୃତରେ ତାହା 3.5 ବର୍ଷର ସମୟ ଅଟେ। ସେ ନିୟମ ଭଙ୍ଗ କରିଥାଏ, ପୁଣି ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରେ ଯାହାକୁ ସେମାନେ ଏତେବେଳେ ସ୍ଥାପନ କରିସାରିଥିବେ, କାରଣ ସେମାନେ ଯଥାସାଧ୍ୟ ପଛକୁ ଫେରିଯିବେ। ପୁଣି ଏପରି କହିବେ, ଏଥିରେ ଧ୍ୟାନ ଦିଅ, ତୁମମାନେ ସମସ୍ତେ ମଣ୍ଡଳୀ ଗୁଡାକ ଅଟ, ପଶୁ ନିମିତ୍ତ ତୁମମାନେ ମଧ୍ୟ ଏକ ମୂର୍ତ୍ତିକୁ ପ୍ରସ୍ତୁତ କରି ଗ୍ରହଣ କରି ପକାଅ। ଆମମାନେ ଏକ ସହଭାଗିତାକୁ ଲାଭ କରି ସେଥିରେ ରହିବୁ, ଆମମାନେ ସାମ୍ୟବାଦ ନୀତିରୁ ମୁକ୍ତ ହେବୁ। ଆମେ ତ ନିହାତି ପକ୍ଷେ ସାମ୍ୟବାଦ ନୀତିକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଷ କରି ପକାଇବୁ। ବୁଝନ୍ତି ତ, ଏହା ସେମାନେ ତାହାକୁ ଏହିପରି ଭାବରେ କରିପାରନ୍ତି। ବୁଝନ୍ତି ତ, ପୁଣି ସେମାନେ ଏହାକୁ କରିବେ। ତଥାପି ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ତତ୍ପରେ ସ୍ଥାପନ କରିଥିବା ପ୍ରତିଦିନର ଉପାସନାକୁ ଏହି କର୍ମକୁ
ସ୍ଥାପନ କରେ ଆଉ ମନ୍ଦିର ନିର୍ମାଣ ହେଲା ଉତ୍ତାରେ ନଗର ମଧ୍ୟକୁ ବଳିଦାନର କାର୍ଯ୍ୟଟି ଫେରି ଆସିବ। ତତ୍ପରେ ସପ୍ତାହର ଅର୍ଦ୍ଧେକ କାଳରେ ଏହି ଯେଉଁ ଅଧିପତିର ପ୍ରତ୍ୟାଗମନ କରିବାର ଅଛି ଆପଣ ନିୟମକୁ ଭଙ୍ଗ କରିବ ପୁଣି ନୈବେଦ୍ୟ ନିବୃତ୍ତ କରିବ। ସେ ଏପରି କହିଥିଲେ ସେ ଛିନ୍ନ ଭିନ୍ନ କରିବ, ଏହାକୁ ଛିନ୍ନ ଭିନ୍ନ କରି ପକାଇବ, ପୁଣି ସେ ଯାହା କିଛି କରିବ ତାହା ଶେଷ ପର୍ଯ୍ୟନ୍ତ ସ୍ଥିର ହୋଇ ରହିଥିବ। ଆଉ ଧ୍ୟାନ ଦିଅନ୍ତୁ, ଉତ୍ସନ୍ନକାରୀ ଘୃଣ୍ୟ ବସ୍ତ୍ର ଅତ୍ୟଧିକ ବୃଦ୍ଧିର ବିଷୟକୁ ଲକ୍ଷ୍ୟ କରନ୍ତୁ। ଉତ୍ସନ୍ନକାରୀ ଘୃଣିତ ବସ୍ତ୍ର ବୃଦ୍ଧିପ୍ରାପ୍ତ ବିଷୟକୁ ଦେଖନ୍ତୁ। ଘୃଣିତ ବସ୍ତ୍ର ଅର୍ଥ କଣ? ତାହା ଅଶୁଚିତାର ବିଷୟ ଅଟେ, ବୁଝନ୍ତି ତ? ଉତ୍ସନ୍ନକାରୀ ବସ୍ତୁ ଏହା କି ପ୍ରକାର ଧରଣର ବିଷୟ ଅଟେ? ସମ୍ପୂର୍ଣ୍ଣ ରୂପେ ମୂଳପୋଷ କରି ଦୂରେଇ ଦେବାର ଅର୍ଥ ତାହାକୁ ଦୂରୀଭୂତ କରିଦେବା ପାଇଁ ଏହାର ବୃଦ୍ଧିକରଣ ହୋଇଥାଏ, ବୁଝନ୍ତି ତ? ସେହି ସୁପ୍ତ କୁମାରୀଗଣଙ୍କୁ, ତତ୍ପରେ ଜିହୁଦୀ ମାନଙ୍କୁ, ପୁଣି ଅନ୍ୟ ସମସ୍ତ ଜନତାଙ୍କୁ ଜୟ କରିବା ନିମନ୍ତେ ରୋମିଓ ଶକ୍ତିର ବୃଦ୍ଧି ଲାଭ କରିବାର ବିଷୟ ଅଟେ। ଆମ ସମସ୍ତଙ୍କୁ ରୋମିଓ ମତବାଦୀ ହେବାକୁ ଅଛି, ନହେଲେ ଆମେମାନେ ଅପଦାର୍ଥ ଅଟୁ, ଅଯୋଗ୍ୟ ଅଟୁ। ସେ ସପ୍ତାହର ଅଧ୍ୟକ୍ଷ ସମୟରେ ଆପଣ ନିୟମକୁ ଭାଙ୍ଗି ପକାଇବ। ଉତ୍ସନ୍ନକାରୀ ଘୃଣିତ ବସ୍ତ୍ର ଅତ୍ୟଧିକ ବୃଦ୍ଧିସାଧର ବିଷୟ। ରୋମିଓ ଗଣ ଆପଣା ଶିକ୍ଷାର ପ୍ରଚାର କରୁଥିବା ଦ୍ୱାରା ନିଜର ପ୍ରତିପତ୍ତା ବିସ୍ତାର କରିଥିବା କାର୍ଯ୍ୟଟି ଯୀଶୁଙ୍କ ସମୟରେ ଏକ ଘୃଣିତ ବସ୍ତ୍ର ରୂପେ ଯଦି ପରିଚିତ ଥିଲା, ତେବେ ଏହା ପୁନଶ୍ଚ ରୋମିଓ ଗଣ ହିଁ ହେବ। ମଣ୍ଡଳୀ ପ୍ରତି ଏହା ପୁନଶ୍ଚ ଏକ ଘୃଣିତ ବସ୍ତୁ ପରିଚିତ ହେବ, ଉତ୍ସନ୍ନ କରିବାକୁ ଅବସ୍ଥାନ କରିବ, ପୁଣି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେ କଣ କରିବ? ସେ ତ ବିନାଶ ସମୟ ପର୍ଯ୍ୟନ୍ତ ଏହାକୁ ଲଗାତାର କରି ଚାଲିଥିବ। ବିନାଶର ସମୟ ତାହା ତ ଶେଷ ସମୟ ଅଟେ। ତତ୍ପରେ ଜିହୁଦୀ ଗଣ, ପୁଣି ରୋମିଓବାଦୀ ଆଉ ପ୍ରୋଟେଷ୍ଟାଣ୍ଟ ମତବାଦୀ ଗଣ, ସେମାନେ ତ ସୁପ୍ତ କନ୍ୟାଗଣ ଅଟନ୍ତି। ଏମାନେ ସଂଘବଦ୍ଧ ହୋଇ ପରସ୍ପର ସହିତ ଚୁକ୍ତିବଦ୍ଧ ହୋଇ ସୁଦୃଢ଼ ହେବେ ଆଉ ମଣ୍ଡଳୀ ସମୂହର ସଂଘ ନମୁନାରେ ଆପଣଙ୍କୁ ଆବଦ୍ଧ କରିବେ। ଏହା ତ ଠିକ ସେପରି ଧରଣର ଏକ ନମୁନା ଯାହା ବିଷୟରେ ଯୀଶୁଖ୍ରୀଷ୍ଟ ମାଥିଉ 24 ପୁଣି ପ୍ରକାଶିତ ବାକ୍ୟର 13-14 ପଦରେ କହିଥିଲେ। ଆସନ୍ତୁ ପ୍ରକାଶିତ ବାକ୍ୟର 3-13 ଅଧ୍ୟାୟର 14 ପଦକୁ ଖୋଲିବା, ତାହା ଯେ କିପରି ଧରଣର ବାକ୍ୟ ଅଟେ ସେ କଥାକୁ ଦେଖିବା। ପ୍ରକାଶିତ ବାକ୍ୟ 13-14 ପଦରେ ଯେ କଣ ରହିଛି ତାହାକୁ ଧ୍ୟାନ କରି ଦେଖିବା ନିମନ୍ତେ ମୁଁ ସେ ବିଷୟକୁ ଏଠାରେ ଲେଖି ରଖିଅଛି। ମହାଶୟ ଉତ୍ତମ ବିଷୟ ଅଟେ। ଆଉ ସେ ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ସକଳ ମଣ୍ଡଳୀକୁ ସଂଘବଦ୍ଧ କରି ସୁଦୃଢ଼ କରିବା ନିମନ୍ତେ ତଦ୍ୱାରା ସେ ପୃଥିବୀ ନିବାସୀ ସମସ୍ତଙ୍କୁ ଭ୍ରାନ୍ତ କରି ଯେଉଁ ପଶୁ ଖଡ଼ଗ ଦ୍ୱାରା ଆହତ ହେଲେ ହେଁ ବଞ୍ଚିଥିଲା ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ। ପୁଣି ନିଃସନ୍ଦେହ ରୂପେ ଆମେ ଜାଣୁ ଯେ ସେଇ ପଶୁଟି କିଏ ଥିଲା, ସେଇ ଶକ୍ତି ଯିଏକି ମରଣାନ୍ତକ ଆଘାତ ପାଇଥିଲା ପୁଣି ବଞ୍ଚିଥିଲା ତାହାକୁ ଆମେ ଜାଣୁ। ସେହି ଜଣକ ମୂର୍ତ୍ତି ପୂଜକ ରୋମ୍ ଥିଲା ଯିଏକି ହତ କରାଯାଇଥିଲା, ପୁଣି ତାହାର ସ୍ଥାନକୁ ଶାସକ ପୋପ୍ ରୋମ୍ ଗ୍ରହଣ କରିଥିଲା। ମୂର୍ତ୍ତି ପୂଜକ ରୋମ୍ଟି ସେତେବେଳେ ହତ ହୋଇଥିଲା, ଶାସକ ପୋପ୍ ରୋମ୍ଟି ସେହି ସ୍ଥାନକୁ ଗ୍ରହଣ କରି ନେଇଥିଲା। ପୁଣି ପ୍ରକାଶିତ ବାକ୍ୟ 13-14 ପଦରେ ଆଉ ମାଥିଉ 24 ଅଧ୍ୟାୟରେ ସେହି ଉଭୟ ସ୍ଥାନରେ ଯୀଶୁଖ୍ରୀଷ୍ଟ ଆମକୁ ସତର୍କ କରି କହିଥିଲେ। ପଶୁଟିର ଉଦ୍ଦେଶ୍ୟରେ ଏକ ପ୍ରତିମା ସେ ବିଷୟ ଘେନି ସତର୍କ କରିଥିଲେ। ପାଉଲ ଦ୍ୱିତୀୟ ଥେସଲୋନିକୀୟ 2 ଅଧ୍ୟାୟର 3 ଆଉ 4 ପଦ ମଧ୍ୟ ତାହା ସୂଚାଇଥିଲେ। ଆସନ୍ତୁ ସେହି ଅଧ୍ୟାୟ ଉପରେ ଧ୍ୟାନ ଲଗାଇବା, ଦେଖିବା ଯେ ଏହାରି ଉପରେ ପାଉଲ କଣ କହନ୍ତି। ହଁ, ଈଶ୍ୱରଙ୍କ ସେହି ଶ୍ରେଷ୍ଠ ଭାବବାଦୀ ଜଣକ ସେ ପ୍ରମୁଖ ଧର୍ମାତ୍ମାଙ୍କ ଦ୍ୱାରା ଅଧିଷ୍ଠିତ ଥାଇ କଣ ଯେ କହନ୍ତି, ଏହି ଯୁଗାନ୍ତ ସମୟ ନିମନ୍ତେ କଣ ଯେ କହନ୍ତି, ଆସ ତାହାକୁ ଦେଖିବା। ଦ୍ୱିତୀୟ ଥେସଲୋନିକୀୟ 2 ଅଧ୍ୟାୟ ତାହା ଅଟେ, ମହାଶୟ ଯଥୋଚିତ ବିଷୟ ଅଟେ, ତାହା ଯେ 3 ପଦରୁ ଆରମ୍ଭ ଏପରି ମୁଁ ବିଶ୍ୱାସ କରେ। ଭଲ କଥା, ଆସନ୍ତୁ ତାହାକୁ ପାଠ କରିବା। ପ୍ରତ୍ୟେକ ଜଣ ଧ୍ୟାନର ସହିତ ଶ୍ରବଣ କରନ୍ତୁ। ପାଉଲ ଯେ ଧର୍ମ ଆତ୍ମାରେ ପରିପୂର୍ଣ୍ଣ ଥିଲେ ସେ କଥାକୁ କେତେ ଜଣ ବିଶ୍ୱାସ କରନ୍ତି? ଏଠାରେ ଲକ୍ଷ୍ୟ କରନ୍ତୁ, କେହି କୌଣସି ପ୍ରକାରେ ତୁମମାନଙ୍କର ଭ୍ରାନ୍ତି ନ ଜନ୍ମାଉ, କାରଣ ପ୍ରଥମେ ଧର୍ମଚ୍ୟୁତି ନ ଘଟିବା ପର୍ଯ୍ୟନ୍ତ ସେଇଦିନ ଉପସ୍ଥିତ ହେବ ନାହିଁ। ଯୀଶୁ ଖ୍ରୀଷ୍ଟ ଯେ ଠିକ ସେମାନଙ୍କ ଦିନରେ ଆସୁଅଛନ୍ତି, ଲୋକମାନଙ୍କ ବିଚାର ବୁଦ୍ଧିରୁ ସେପରି ଧରଣର ବିଚାରକୁ ଦୂରେଇ ଦେବାକୁ ସେ ପ୍ରଚେଷ୍ଟା କରୁଅଛନ୍ତି। କହିଥିଲେ ମଣ୍ଡଳୀରେ ସର୍ବପ୍ରଥମେ ଧର୍ମଚ୍ୟୁତି ଘଟିବ। ଦେଖନ୍ତୁ ଲାଓଦିକିଆ ମଣ୍ଡଳୀ ଯୁଗ ମଧ୍ୟରେ ସେ ଚାଲି ଆସିଥିଲେ, ପୁଣି ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ। ସେହି ଅଧର୍ମର ପୁରୁଷ ପବିତ୍ର ଆତ୍ମାଙ୍କ ଠାରେ ଅବିଶ୍ୱାସୀ ଅବିଶ୍ୱାସ ବିଷୟ ପ୍ରକାଶିତ ହେବ, ବିନାଶ ସନ୍ତାନ ପ୍ରକାଶିତ ହେବ। ଜିହୁଦା ଯେପରି ଥିଲା ଯିଏକି ମଣ୍ଡଳୀର କୋଷାଧ୍ୟକ୍ଷ ଥିଲା,
ସେ ଈଶ୍ୱରଙ୍କ ନାମରେ ଖ୍ୟାତ ବା ପୂଜିତ ସମସ୍ତଙ୍କ ବିରୋଧୀ ହୋଇ ନିଜକୁ ସେମାନଙ୍କ ଠାରୁ ଉନ୍ନତ କରେ, ଏପରିକି ଈଶ୍ୱରଙ୍କ ମନ୍ଦିରରେ ବସି ସେ ଆପଣଙ୍କୁ ଈଶ୍ୱର ବୋଲି ଦେଖାଏ। ହେ ମୋହର ଭାଇ, ଭାଟିକାନକୁ ଛାଡ଼ିଦେଲେ ପୃଥିବୀ ପୃଷ୍ଠରେ ସେପରି ଦ୍ୱିତୀୟ ବ୍ୟକ୍ତି ଆଉ କିଏ ଅଛି ଯିଏକି ସେପରି ଧରଣ କର୍ମ କରିଥାଏ? ଏହା ଆଜି କେଉଁ ସ୍ଥାନରେ ଅବସ୍ଥିତ? ତତ୍ପରେ ପ୍ରକାଶିତ ବାକ୍ୟ 13 ଅଧ୍ୟାୟକୁ ଫେରି ଯାଆନ୍ତୁ। ସେଠାରେ ଆପଣମାନଙ୍କୁ ତାହା ଦେଖାଇ ଦିଆଯିବ ଯେ ଏହି ପୁରୁଷ ଜଣକ ଏକ ସହର ଉପରେ ପ୍ରଭୁତ୍ୱ ବିସ୍ତାର କରିଥାଏ, ଏକ ନଗର ଉପରେ ପ୍ରଭୁତ୍ୱ ବିସ୍ତାର କରିଥାଏ, ଯେଉଁ ନଗରଟି ସପ୍ତ ପର୍ବତ ଉପରେ ସ୍ଥାପିତ। ପୁଣି ଏହି ପଶୁର ସଂଖ୍ୟା 666 ଅଟେ, ଯାହାକି ରୋମିଓ ବର୍ଣ୍ଣମାଳାରେ ଲାଟିନ୍ ଶବ୍ଦର ଅର୍ଥ ପ୍ରକାଶ କରିଥାଏ। ସେହି 666 ର ଲାଟିନ୍ ଶବ୍ଦଟି ଭିକାରିଭସ୍ ଫିଲିଡି ଅଟେ, ଯାହାର ଅର୍ଥ ପରମେଶ୍ୱରଙ୍କ ପୁତ୍ରଙ୍କ ସ୍ଥାନରେ ପୋପଙ୍କ ସିଂହାସନ ବୋଲି ତାହା ଲିଖିତ ହୋଇ ରହିଛି। ତାଙ୍କ ମୁଣ୍ଡରେ ତ୍ରିମୁକୁଟ ରହିଛି। ମୁଁ ମୁକୁଟକୁ ଏହାର ଅତି ନିକଟରେ ଉପସ୍ଥିତ ଥାଇ ଦେଖିଛି। ଅତି ନିକଟରେ ମୋର ହାତ ଆପଣା ମୁଖର ଅନାତିରେ ଥିବା ନ୍ୟାୟ ମୁଁ ତାହା ନିକଟରେ ଦେଖିଛି। ପୁଣି ପୋପଙ୍କ ମୁଣ୍ଡ ଉପରେ ତ୍ରିପ୍ରସ୍ତ ମୁକୁଟକୁ ସେ ଭାଟିକାନ ସହରରେ ଦେଖିଛି। ମୁଁ ତ ସ୍ୱୟଂତା ଦେଖିଛି, ଠିଆ ହୋଇଥିଲି, ପୁଣି ତାହାକୁ ଦେଖିଥିଲି। ମୁଁ ଯାହା କହୁଅଛି ସେଥିପାଇଁ ମୁଁ ଅତି ନିଶ୍ଚିତ ଅଟେ। ସେ ଈଶ୍ୱରଙ୍କ ନାମରେ ଖ୍ୟାତ ବା ପୂଜିତ ସମସ୍ତଙ୍କ ବିରୋଧୀ ହୋଇ ନିଜକୁ ସେ ସେମାନଙ୍କଠାରୁ ଉନ୍ନତ କରେ, ସବୁଠାରୁ ଅତି ଈଶ୍ୱର ପ୍ରାୟଣ ବ୍ୟକ୍ତି ବୋଲି ଦେଖାଏ। ସେମାନଙ୍କ ପ୍ରତ୍ୟେକଙ୍କ ଅପେକ୍ଷା ଆପଣଙ୍କୁ ଅତି ପବିତ୍ର ବ୍ୟକ୍ତି ବୋଲି କହେ। ଈଶ୍ୱରଙ୍କ ମନ୍ଦିରରେ ବସି ନିଜକୁ ଈଶ୍ୱର ବୋଲି ଦେଖାଏ, ଜଗତର ସକଳ ପାପକୁ ତଥା ସେପରି ଅନ୍ୟାନ୍ୟ ବିରୋଧାସ୍ପଦ କର୍ମକୁ କରୁଥାଏ, ସେ କଥା ଆପଣମାନଙ୍କୁ ଜଣା ନିଶ୍ଚିତ ଭାବେ ତାହା ହିଁ। ପାଉଲ କହିଥିଲେ ସେହି ଧର୍ମଚ୍ୟୁତିର ଘଟଣାଟି ସର୍ବପ୍ରଥମେ ଉପସ୍ଥିତ ହେବ, ପୁଣି ବିନାଶର ସନ୍ତାନ ଉପସ୍ଥିତ ହେବ। ମୁଁ ତୁମମାନଙ୍କ ସଙ୍ଗରେ ଥିବା ସମୟରେ ଏହିସବୁ ବିଷୟ ଯେ ତୁମମାନଙ୍କୁ ଥରକୁ ଥର କହିଥିଲି ତାହା କଣ ତୁମମାନଙ୍କର ସ୍ମରଣ ନାହିଁ? ଏଠାରେ ବସି ରହି ପାଉଲଙ୍କ ଠାରୁ ସେହି ପ୍ରସଙ୍ଗ ଉପରେ ଶ୍ରବଣ କରୁଥିବା ବିଷୟକୁ ମୁଁ ପ୍ରକୃତରେ ପସନ୍ଦ କରିବି। ଆପଣମାନେ ସେପରି ଆଗ୍ରହ ଦେଖାଇବାକୁ ଇଚ୍ଛା କରିବେ ନାହିଁ କି? ହଁ, ତାଙ୍କ ଠାରୁ ଶୁଣିବା ନିମନ୍ତେ ମୁଁ କିପରି ଅଧିକ ରୂପେ ପସନ୍ଦ କରିବି? ଆରେ ବା, ପୁଣି ସେ କଣ କରିବାକୁ ଯାଉଅଛି? ପଶୁର ସନ୍ତି ଏକ ପ୍ରତିମା ପ୍ରସ୍ତୁତ କରିବାକୁ ଯାଉଅଛି, ଦ୍ୱିତୀୟ ଥେସଲୋନିକରେ ତାହା ରହିଅଛି। ତେଣୁ ଶୁଣନ୍ତୁ, ଅତି ନିକଟତର ହୋଇ ଖୁବ୍ ମନୋଯୋଗ ସହିତ ଶୁଣନ୍ତୁ। ପୋପଙ୍କର ଆଗମନ ବିଷୟରେ ମଣ୍ଡଳୀଟି ସର୍ବଦା ଅନୁଭବ କରି ଆସୁଥିଲା। ଏହା କିପରି ଧରଣ ବିଷୟ? ପାଉଲଙ୍କ ମତାନୁସାରେ ମଣ୍ଡଳୀ ଯୁଗର ଶେଷ ସମୟ, ନିକୋଲାଇତୀୟ ଶିକ୍ଷାର ବିଷୟଟି ଯେ ମୁଣ୍ଡ ଟେକୁଛି, ପୁଣି ସେମାନେ ଜଣେ ବ୍ୟକ୍ତିଙ୍କୁ ପବିତ୍ର ବ୍ୟକ୍ତି କହି ପରିଚିତ କରିବାକୁ ଯାଉଥିଲେ, କାହାକୁ? ପୋପଙ୍କୁ। ସେ ବିଷୟକୁ ସେମାନେ ଦେଖିସାରିଥିଲେ। ଜାଗତିକ ବିଚାର ଭାବ, ପୁଣି ସମ୍ଭ୍ରାନ୍ତ ଶାସକ ଗୋଷ୍ଠୀ ଯେ ମଣ୍ଡଳୀ ଭିତରକୁ ପଶି ଆସିଥିଲେ, ପୁଣି ଉପାସନାର ବିଧାନକୁ ଯେ ପରିବର୍ତ୍ତନ କରିଦେଇଥିଲେ, ସେ ବିଷୟ ସୁଦ୍ଧା ସେମାନେ ଦେଖିସାରିଥିଲେ। ପବିତ୍ର ଆତ୍ମାଙ୍କ ସମର୍ଥରେ ଭରପୁର ଥାଇ ପାଉଲ ତାହାକୁ ଦେଖିଥିଲେ ଏବଂ ଆତ୍ମାରେ ବିଭୋର ହୋଇ ବୁଝିଥିଲେ। ପୁଣି ମଣ୍ଡଳୀଟି ବିଭିନ୍ନ ଶ୍ରେଣୀରେ ବିଭକ୍ତ ଥାଇ ପୁଣି ମର୍ଯ୍ୟାଦା ସମ୍ପନ୍ନତାକୁ ହାସଲ କରି ମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତିଗଣଙ୍କ ସହିତ ପୁଣି ସେପରି ସୁସମ୍ପନ୍ନ ଲୋକଙ୍କ ସହିତ ଥାଇ କ୍ଷମତାଶୀଳ ହେବାର ବିଷୟଟି ଯେ ତନ୍ମଧ୍ୟରେ ପ୍ରବେଶ କରୁଥିଲା ସେ ବିଷୟକୁ ସେମାନେ ଦେଖିଥିଲେ। ତତ୍ପର ଯୁଗାନ୍ତ ସମୟରେ ପରିଚୟକୁ ଆସୁଥିବା ସେହିସବୁ ଘୃଣ୍ୟ ବିଷୟ ନିମନ୍ତେ ପବିତ୍ର ଆତ୍ମା ସେମାନଙ୍କୁ ବାରମ୍ବାର ସତର୍କ କରିଥିଲେ। ଏହି ବିଷୟରେ ଯେ ଯୀଶୁ କିପରି ଭାବରେ ନିଶ୍ଚିତ କରି କହିଯାଇଥିଲେ ସେ କଥା ଆପଣମାନେ ମନେ ପକାନ୍ତି ନାହିଁ କି? ନିକୋଲାଇତୀୟ ମାନଙ୍କ ସକଳ ଶିକ୍ଷା ତା ପରିଶେଷରେ ଯେ ଧର୍ମ ସିଦ୍ଧାନ୍ତ ରୂପକୁ ନେଲା, ପୁଣି ଏକ ସଂଗଠନ ହୋଇ ଦେଖାଦେଲା। ହେ ଭାତୃଗଣ, ଆମମାନେ ବର୍ତ୍ତମାନ ଆଉ ଅନ୍ଧକାର ମଧ୍ୟ ରହିନାହୁଁ, ମନେ ରଖିଥାନ୍ତୁ, ବୁଝନ୍ତୁ, ଆମମାନେ ଏହି ସ୍ଥାନରେ ପହଞ୍ଚି ସାରିଅଛୁ। ନିକୋଲାଇତୀୟ ମାନଙ୍କ ସକଳ ଶିକ୍ଷା ସଂଗଠନର ଶୁଭାରମ୍ଭ କରିବାରେ ଲାଗିଲା, ସୁବିଖ୍ୟାତ ମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତିଗଣଙ୍କୁ ତହିଁରେ ପ୍ରେରିତ କରିବାରେ ଆରମ୍ଭ କଲା, ପୁଣି ସକଳ ମଣ୍ଡଳୀ ମଧ୍ୟକୁ, ପୁଣି ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପ୍ରଭାବକୁ ବିସ୍ତାରିତ କଲା। ତତ୍ପରେ ତାହାକୁ କ୍ୟାଥୋଲିକ ମଣ୍ଡଳୀରେ ଆକୃତି ପ୍ରଦାନ କଲା। ଆଉ ପାଉଲ ଏପରି କହିଥିଲେ ଯେ ଶେଷ ସମୟରେ ଘଡ଼ିଟି ଆଦୌ ଉପସ୍ଥିତ ହୋଇନପାରେ, ପ୍ରକୃତରେ ପୁଣି ବାସ୍ତବ ପେଣ୍ଟିକୋଷ୍ଟାଲ ବିଶ୍ୱାସର ଧର୍ମଚ୍ୟୁତି ନ ଘଟିବା ପର୍ଯ୍ୟନ୍ତ ସେ ଯୁଗାନ୍ତ ସମୟ ଆଦୌ ଉପସ୍ଥିତ ହୋଇ ନ ପାରେ। ପେଣ୍ଟିକୋଷ୍ଟାଲ ବିଶ୍ୱାସଟି ଦୂରୀକୃତ ହେବ, ତତ୍ପରେ ମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତିଗଣ ଭିତରକୁ ପ୍ରବେଶ କରିଯିବେ। ସେମାନେ ଏପରି ଜଣେ ପୁରୁଷଙ୍କୁ ଆଦରି ନେବେ ଯିଏକି ଈଶ୍ୱରଙ୍କ ସ୍ଥାନକୁ ଗ୍ରହଣ କରିନେବ, ଈଶ୍ୱରଙ୍କ ମନ୍ଦିରରେ ଉପବେଶନ କରିବ, ପୁଣି ତାଠାରୁ ଉନ୍ନତ ଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧ କରିବ। ପୁଣି ଏହା ଯେ କଣ, ଏହା ଯେ କିପରି ଧରଣ ବିଷୟ, ସେ କଥାକୁ ଲକ୍ଷ୍ୟ କରନ୍ତି କି? ନିକୋ ଲାଇଟ୍ ଉପରେ ଜୟଯୁକ୍ତ ହୁଏ। ବୁଝନ୍ତି ତ, ସେ ଈଶ୍ୱରଙ୍କ ନାମରେ ଖ୍ୟାତ ବା ପୂଜିତ ସମସ୍ତଙ୍କ ବିରୋଧୀ ହୋଇ ନିଜକୁ ସେମାନଙ୍କଠାରୁ ଉନ୍ନତ କରେ, ଏପରିକି ଈଶ୍ୱରଙ୍କ ମନ୍ଦିରରେ ବସି ସେ ଆପଣଙ୍କୁ ଈଶ୍ୱର ବୋଲି ଦେଖାଏ।
ପାଉଲ କହିଥିଲେ ଯୁଗାନ୍ତ ସମୟରେ ସର୍ବପ୍ରଥମେ ଧର୍ମଚ୍ୟୁତି ଘଟିବ, ପୁଣି ଠିକ ସେହି ସ୍ଥାନରେ ଏକବାର ସେହି ଯୋଗ୍ୟ ସ୍ଥାନରେ ଆମେ ଉପସ୍ଥିତ ହୋଇସାରିଛୁ, ପୁଣି ଧର୍ମଚ୍ୟୁତିରେ ସେହି ଅବସ୍ଥାଟିକୁ ଲକ୍ଷ୍ୟ କରୁଛୁ। ପୁଣି ତାଙ୍କଠାରୁ ମଣ୍ଡଳୀକୁ ଦିନକୁ ଦିନ ଅଧିକରୁ ଅଧିକ ଦୂରେଇ ହୋଇଯିବା ବିଷୟକୁ ଲକ୍ଷ୍ୟ କରୁଅଛୁ, ପୁଣି ପୂର୍ବପରି ଆଉ ଥରେ ଫେରିଯିବାର ଅବସ୍ଥାକୁ ଦେଖୁଅଛୁ। ପୁଣି ଆମମାନେ ତ ଯୁଗାନ୍ତ ସମୟରେ ଉପସ୍ଥିତ ହୋଇସାରିଛୁ, ଭଲ କଥା। ବର୍ତ୍ତମାନ 69 ସପ୍ତାହ ଯଦି ନ୍ୟାୟୋଚିତ ଭାବେ ସଫଳ ହୋଇସାରିଥିଲା, ପୁଣି ଯିହୁଦୀଗଣ ନିଜର ସ୍ୱଦେଶ ଭୂଇଁରେ ବର୍ତ୍ତମାନ ଯଦି ଉପସ୍ଥିତ ଥାନ୍ତି, ତଥା ବିଜାତୀୟ ମଣ୍ଡଳୀ ଯୁଗଟି ଯଥାର୍ଥ ରୂପେ ଯଦି ଯୁଗାନ୍ତ ସମୟରେ ଉପସ୍ଥିତ ହୋଇସାରିଛି, ନିକୋଲାଇତୀୟ ସମୟରେ ଉପନୀତ ହୋଇସାରିଛି, କିମ୍ବା ଲାଓଦିକିଆ ଯୁଗର ସମୟରେ ପହଞ୍ଚି ଚାଲିଛି, ତେବେ ତ ପ୍ରଭୁଙ୍କ ଆଗମନ ସମୟଟି କେତେ ଯେ ନିକଟବର୍ତ୍ତୀ, ପୁଣି ସକଳ ବିଷୟର ଶେଷ ସମୟଟି ଯେ କେତେ ନିକଟବର୍ତ୍ତୀ, ପୁଣି ଏହି ଯୁଗର ଶେଷ ସମୟଟି ଆଉ ଉର୍ଦ୍ଧାନ୍ତିକ ସମୟଟି ଯେ କେତେ ନିକଟବର୍ତ୍ତୀ ତାହା ଦେଖନ୍ତି ତ। ଯେଉଁ ମୁହୂର୍ତ୍ତରେ ସେ 70ତମ ସପ୍ତାହକୁ କିମ୍ବା ଶେଷ 7 ବର୍ଷ ସମୟଟିକୁ ଆରମ୍ଭ କରନ୍ତି, ମଣ୍ଡଳୀଟି ଉର୍ଦ୍ଧକୁ ନୀତ ହୋଇସାରିଥିବ। ହେ ବନ୍ଧୁଗଣ, ଆପଣମାନେ ଏହାକୁ ଲକ୍ଷ୍ୟ କରନ୍ତି କି? ଯଦି ଆପଣମାନେ ଏହାକୁ ପ୍ରକୃତରେ ବୁଝନ୍ତି, ତେବେ ନିଜ ନିଜର ହାତ ଉପରକୁ ଉଠାନ୍ତୁ। ବୁଝନ୍ତି ତ, ପୁଣି ଆମମାନେ ଶିଶୁମାନ ପରି ଆଦୌ ବ୍ୟବହାର ନ କରୁ, ଆଉ ଚପଳବତୀ ସନ୍ତାନ ନ ହେଉ। ଆମମାନେ ଯୁଗାନ୍ତ ସମୟରେ ଉପସ୍ଥିତ ହୋଇସାରିଛୁ, କୌଣସି ବିଶେଷ ଧରଣର ଘଟଣା ଘଟିବାକୁ ଯାଉଅଛି। ଆମମାନେ ଯଥା ଆମମାନେ ଯୁଗାନ୍ତ ସମୟରେ ଉପସ୍ଥିତ ଏହି ସ୍ଥାନରେ ଆମମାନେ ଯଥାଯଥ ଭାବେ ପହଞ୍ଚି ସାରିଛୁ। ଆମମାନେ ଶେଷ ସମୟରେ ଯୁଗାନ୍ତ ଦିନ ମାନଙ୍କରେ ଆସି ପହଞ୍ଚି ସାରିଛୁ। ସେହି 69 ସପ୍ତାହ ଯଥାର୍ଥ ରୂପେ ସଫଳ ହୋଇଛି, ଯେଉଁଦି ମାନଙ୍କର ଦୂରନ୍ତ ସ୍ଥାନ ଗୁଡାକୁ ଯିବାର ବଚନଟି ଉଚିତ ପ୍ରକାର ସଫଳ ହୋଇଛି, ମଣ୍ଡଳୀର ଯୁଗଟି ଯଥାର୍ଥ ରୂପେ ସଫଳ ହୋଇଛି। ଆମମାନେ ଯୁଗାନ୍ତ ସମୟରେ ଶେଷ ଦିନ ମାନଙ୍କରେ ଉପସ୍ଥିତ ହୋଇସାରିଛୁ। ଲାଓଦିକିଆ ମଣ୍ଡଳୀ ଯୁଗଟି ଏହାର ଶେଷ ଅବସ୍ଥା ଅଟେ। ସକଳ ମର୍ଯ୍ୟାଦା ସମ୍ପନ୍ନ ଦୂତଗଣ ସେମାନଙ୍କର ସମାଚାରକୁ ପ୍ରଚାର କରିସାରିଛନ୍ତି, ଏହା ବାହାରକୁ ପ୍ରେରିତ ହୋଇସାରିଅଛି, ବାହ୍ୟାଞ୍ଚଳକୁ ପ୍ରଚାର ହୋଇସାରିଅଛି। ଆମମାନେ ତ ଯଥାଶୀଘ୍ର କୂଳରେ ପହଞ୍ଚିବାରେ ଲାଗିଛୁ। ଦୀର୍ଘ 40 ବର୍ଷ ଧରି ଯେଉଁମାନେ ଫେରି ଆସିବାରେ ଲାଗିଛନ୍ତି, ସେମାନେ ଆପଣମାନଙ୍କ ସ୍ୱଦେଶରେ ଅବସ୍ଥିତ ଅଟନ୍ତି। ପରବର୍ତ୍ତୀ ସମୟରେ କଣ ଘଟିବାର ଅଛି? ପ୍ରସ୍ତରଙ୍କ ଆଗମନର ସମୟ। ଆମେମାନେ ସେହି ସ୍ଥାନରେ ଅବସ୍ଥିତ ଅଟୁ। ଏହା ଯେ କେବେ ସଂଘଟିତ ହେବ ସେ ସମୟକୁ ମୁଁ ଜାଣେ ନାହିଁ, କିନ୍ତୁ ହେ ମୋର ଭାଇ, ମୋ ପାଇଁ କେବଳ ଏତିକି ମୁଁ ଚାହେଁ ଯେ ମୁଁ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ଚାହେଁ। ମୋର ବସ୍ତ୍ର ଗୁଡାକୁ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ଭାବେ ରକ୍ଷା କରିବାକୁ ମୁଁ ଆବଶ୍ୟକ କରେ। ଆମମାନେ ଅତି ଅଳ୍ପ ସମୟକୁ ହାସଲ କରିଛୁ, ପୁଣି କିଛି ସମୟ ପାଇଁ ଶାନ୍ତଶିଷ୍ଟ ଭାବେ ଆପଣମାନେ ଯେ ଶୁଣନ୍ତୁ, ତାହା ମୁଁ ଆପଣମାନଙ୍କ ନିମନ୍ତେ ଇଚ୍ଛା କରେ। ଯେଉଁ ମୁହୂର୍ତ୍ତରେ ସେ 70ତମ ସପ୍ତାହକୁ ଆରମ୍ଭ କରନ୍ତି କିମ୍ବା ଶେଷ 7ମ ବର୍ଷର ସମୟକୁ ଆରମ୍ଭ କରନ୍ତି, ତା ପୂର୍ବେ ମଣ୍ଡଳୀଟି ଚାଲିଯାଇ ସାରିଥିବ। ତେଣୁ ଶୁଣନ୍ତୁ, ମୁଁ ଉଦ୍ଧୃତ କରୁଅଛି, ପୁନର୍ବାର ଉଦ୍ଧୃତ କରୁଅଛି, ଯେପରିକି ଆପଣମାନେ କଦାପି ପାସରିବେ ନାହିଁ। ଯେତେବେଳେ ମୁଁ ଲେଖୁଥିଲି, ପବିତ୍ର ଆତ୍ମା ଏହି ବିଷୟକୁ ଲେଖିବା ନିମନ୍ତେ ମୋର କଲମକୁ ମୋ ହସ୍ତ ଦ୍ୱାରା ଚାଳନା ଦେଇଥିଲେ। ଆମେମାନେ ଲାଓଦିକିଆ ଯୁଗରେ ଅବସ୍ଥିତ ଖ୍ରୀଷ୍ଟ ଆପଣାର ମଣ୍ଡଳୀ ଦ୍ୱାରା ଅସ୍ୱୀକୃତ ହୋଇସାରିଛନ୍ତି। ଏହି ଯୁଗର ତାରକା ଅର୍ଥାତ୍ ବାର୍ତ୍ତା ଭଜନକ ପୁଣି ଏହାର ସମାଚାରଟି ପ୍ରଚାରିତ ହୋଇସାରିଅଛି। ଇସ୍ରାଏଲ ନିଜର ସ୍ୱଦେଶ ଭୂଇଁରେ ପଦାର୍ପଣ କରିସାରିଛି। ଆମ୍ଭେମାନେ ଯେ କେଉଁଠାରେ ଉପସ୍ଥିତ ହୋଇସାରିଛୁ, ସେ କଥାକୁ ଆପଣମାନେ ଲକ୍ଷ୍ୟ କରୁଛନ୍ତି କି? ଆମ୍ଭେମାନେ ଯୁଗାନ୍ତ ସମୟରେ ଉପସ୍ଥିତ ଅଟୁ। ପୁଣି ଗୋଟିଏ କିମ୍ବା ଦୁଇଟି ଅଧିକ ଟିପ୍ପଣୀ ପାଇଁ କେବଳ, ଏହି ସମସ୍ତ ଶିକ୍ଷା ଯାହାକୁ ଆମମାନେ ଅଧ୍ୟୟନ କରିଥାଉ, ତାଙ୍କ ଅନୁଗ୍ରହ ଦ୍ୱାରା ଏଗୁଡାକ ଆମମାନଙ୍କୁ ସାହାଯ୍ୟ କରିବ। ସେହି ସପ୍ତ ମୋହରକୁ ଆମମାନେ ପଦାର୍ପଣ କରିବାକୁ ଯେତେବେଳେ ପ୍ରୟାସ କରିବୁ, ସେଥିରେ ଏହା ଆମକୁ ସାହାଯ୍ୟ କରିବ। ଏହା ଯେ କେଉଁ ସ୍ଥାନରେ ଆମମାନେ ହାତଛଡ଼ା କରି ପକାଇଥାଉ, ତାହାକୁ ଆପଣ ଧ୍ୟାନ ଦିଅନ୍ତି କି? ପ୍ରକାଶିତ ବାକ୍ୟ 6 ଅଧ୍ୟାୟ 1 ପଦରୁ ଆରମ୍ଭ କରି ପ୍ରକାଶିତ ବାକ୍ୟ 19 ଅଧ୍ୟାୟ 21 ପଦ ମଧ୍ୟରେ ଆମେ ତାହାକୁ ହାତଛଡ଼ା କରି ପକାଇଥାଉ। ଯେହେତୁ ଧ୍ୟାନ ଦିଅନ୍ତୁ, ବିଜାତି ମଣ୍ଡଳୀ ଯୁଗରେ ଆମମାନେ ସେହି ସ୍ଥାନରେ ଏହାକୁ ପ୍ରୟୋଗ କରିବାକୁ ଯତ୍ନ କରିଥାନ୍ତୁ, ଯେଉଁ ସ୍ଥାନରେ ଆପଣମାନେ ଲକ୍ଷ୍ୟ କରନ୍ତି ଯେ ଏହା ଏହି ଯୁଗରେ ଆବଦ୍ଧ ହୋଇ ରହିଛି। ବୁଝନ୍ତି ତ, ତତ୍ପରେ ଈଶ୍ୱରଙ୍କ ବାକ୍ୟରୁ ଆଉ ଇତିହାସରୁ ପୁଣି ଅନ୍ୟାନ୍ୟ ସାହାଯ୍ୟ ଉପାଦେୟରୁ
ଏ ବିଷୟକୁ ଆମେ ପ୍ରମାଣ କରି ସାରିଅଛୁ। ତତ୍ପରେ ସମୟର ସକଳ ଚିହ୍ନରୁ ଦିନ ଗୁଡାକ ଦ୍ୱାରା ପ୍ରମାଣିତ କରି ସାରିଛୁ ଯେ କୌଣସି ଘଟଣା ଆଉ ବାକି ରହିନାହିଁ। ଆମମାନେ ବିଜାତୀ ମାନଙ୍କର ଶେଷ ସମୟ ଆସି ପହଞ୍ଚି ସାରିଛୁ। ଏ ସମ୍ବନ୍ଧରେ ଆମେ କଣ କରିବାକୁ ଯତ୍ନଶୀଳ ହେଉଛୁ? ଏହା ତ ମୋହର ପ୍ରାଣ, ପୁଣି ଆପଣ ମାନଙ୍କ ପ୍ରାଣ ଅଟେ। ଏହା ତ ଆପଣ ମାନଙ୍କ ଜୀବନ, ପୁଣି ମୋହର ଜୀବନ ଅଟେ। ଏହା ତ ଆମମାନଙ୍କ ପ୍ରିୟଜନ ମାନଙ୍କ ଜୀବନ ଅଟେ, ଯାହା ପାଇଁ ଆମେ ଯତ୍ନଶୀଳ ଅଟୁ। ଆମେମାନେ ଏହି ଦିନ ମାନଙ୍କ ମଧ୍ୟରେ ଅଧିକ କୋମଳ ଭାବକୁ ପ୍ରଦର୍ଶନ କରିସାରିଛୁ। ଆମେମାନେ ତ ଅଧିକାଂଶ ବିଷୟକୁ ଅତି ସହଜ ସାଧ୍ୟ ରୂପେ ହାସଲ କରିସାରିଛୁ। ଆମମାନଙ୍କୁ ଅଗ୍ରସର କରି ବଢିଯିବାଟା ହିଁ ଶ୍ରେଷ୍ଠ ବିଷୟ ଅଟେ। ଆପଣମାନେ ବିଚାର କରିବା ଠାରୁ ଏହା ଅଧିକ ନିକଟବର୍ତ୍ତୀ ଅଟେ। କେବଳ ମନେ ରଖନ୍ତୁ, ବର୍ତ୍ତମାନ ଅତି ମହତ୍ତ୍ୱପୂର୍ଣ୍ଣ ବିବୃତ୍ତିଟିଏ ରହିଛି, ଏହାକୁ ଲେଖିବା ପାଇଁ ଆପଣମାନେ ଯଦି ଇଚ୍ଛା କରୁଥାନ୍ତି ତେବେ ଲେଖି ନେଇ ପାରନ୍ତି। ଅନୁଗ୍ରହ କରି ଅତି ସାବଧାନ ସହିତ ଶ୍ରବଣ କରନ୍ତୁ। ଏହା ମୋର ସର୍ବଶେଷ ବିବୃତ୍ତି ଅଟେ, ତାହା ତ ମୋର ଏକ ବିବୃତ୍ତି ମାତ୍ର ଅଟେ। ଏହା ଉତ୍ତରେ ମୁଁ ଏକ ଛୋଟ କାଠ ଟିପ୍ପଣୀକୁ, ଏକ ଛୋଟ ବିବୃତ୍ତିକୁ ଲେଖି ରଖିଛି, ଯାହାପରେ ମୁଁ ପ୍ରଚାର କରି କହିବାକୁ ଚାହିଁବି। କିଛି କ୍ଷଣ ପାଇଁ ଶାନ୍ତ ହୋଇ ରହନ୍ତୁ, ପୁଣି ସାବଧାନ ସହିତ ଶ୍ରବଣ କରନ୍ତୁ। ଆପଣମାନଙ୍କର ଯାହା ଅତି ଆଦରଣୀୟ ବିଷୟ, ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ, ତାହାକୁ ଦାନ କରନ୍ତୁ, ଏହାପରେ ଯଥାସିଦ୍ଧ ଅଗ୍ରସର ହେବା ପାଇଁ ପ୍ରଦାନ କରନ୍ତୁ। ବୁଝନ୍ତି ତ, ଖ୍ରୀଷ୍ଟଙ୍କ ଆଗମନର ସମୟ ପୁଣି ଏହି ଯୁଗର ଶେଷ କାଳ ମଧ୍ୟରେ ଏକ ଖଣ୍ଡା ଧାରରେ ଥିବା ପ୍ରସ୍ତ ପରିଶୁଦ୍ଧା ସମୟ ଆଉ ନାହିଁ। ସବୁକିଛି ଘଟଣା ଶେଷ ହୋଇସାରିଛି, କୌଣସି ଘଟଣା ସଫଳ ହେବାର ବାକି ରହିନାହିଁ। ଇସ୍ରାଏଲ ଆପଣାର ସ୍ୱଦେଶ ଭୂମି ଅବସ୍ଥିତ ଅଟେ କି ନା, ସେ ବିଷୟରେ ଆମେ ସମସ୍ତେ ଜାଣୁ। ଆମମାନେ ସମସ୍ତେ ଲାଓଦିକିଆ ଯୁଗରେ ଅବସ୍ଥିତ ଅଛୁ କି? ମୂଳ ପେଣ୍ଟିକୋଷ୍ଟାଲ ଆଶୀର୍ବାଦକୁ ଲୋକମାନଙ୍କୁ ଫେରାଇ ଆଣିବାକୁ, ପୁଣି ପ୍ରଜାବର୍ଗଙ୍କୁ ଉତ୍ତେଜିତ କରିବାକୁ ଏହି ପେଣ୍ଟିକୋଷ୍ଟାଲ ଯୁଗର ସମାଚାରଟି ପ୍ରଚାର କରାଯାଇ ସାରିଛି କି? ସକଳ ବାର୍ତ୍ତାବହ ସେମାନଙ୍କର ଯୋଗ୍ୟ ଯୁଗରେ ଆସି ସାରିଛନ୍ତି କି? ଏହି ସମାନ ଧରଣର ଘଟଣା ଘଟିସାରିଛି କି? ରାଷ୍ଟ୍ର ଗୁଡାକ ପରସ୍ପର ବିରୋଧୀ ହୋଇ ଉଠିଛନ୍ତି କି? ମହାମାରୀ ଆଉ ଦୁର୍ଭିକ୍ଷ ଦେଖାଦେଇଛି କି? ଦେଶରେ ଆଜିକାଲି ଦୁର୍ଭିକ୍ଷର ବିଷୟ ଦେଖାଦେଇଛି କି? ପରମେଶ୍ୱର ସତ୍ୟ ବାକ୍ୟ ଶୁଣିବା ନିମନ୍ତେ ଏକ ଯୋଗ୍ୟ ମଣ୍ଡଳୀ ଶତ ଶତ ମାଇଲ ଦୂରତାକୁ ଯାତ୍ରା କରି ଆସୁଛି କି? କେବଳ ଅନ୍ନ ଜଳ ପିପାସ ଦୁର୍ଭିକ୍ଷ ନୁହେଁ, ମାତ୍ର ପରମେଶ୍ୱରଙ୍କ ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ, ସେତେବେଳେ ଏକ ଦୁର୍ଭିକ୍ଷ ବେଳା ପ୍ରସ୍ତୁତ ହେବ। ଏହା ସତ୍ୟ କଥା ଅଟେ ନା? ଯେହେତୁ ଏହାର ଠିକ ମଧ୍ୟସ୍ଥଳରେ ଆମେ ବାସ କରୁଅଛୁ, ଠିକ ସେହି ସ୍ଥାନରେ ବର୍ତ୍ତମାନ ବସବାସ କରି ରହିଅଛୁ। ଆମେମାନେ କେଉଁ ସ୍ଥାନରେ ଆସି ପହଞ୍ଚି ସାରିଛୁ ତାହାକୁ ଆପଣମାନେ ଦେଖୁଛନ୍ତି କି? ସେହି ପ୍ରସ୍ତରଙ୍କ ଆଗମନ ଘଡ଼ିକୁ ଆମେ ଅପେକ୍ଷା କରି ରହିଅଛୁ। ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି, ଯେଉଁ ସମୟରୁ ଅବ୍ରାହ୍ମଙ୍କ ନିକଟରେ ପରମେଶ୍ୱର ପ୍ରତିଜ୍ଞାଟିକୁ କରିଥିଲେ, ଏହାକୁ ଆଦୌ ହାତ ଛଡ଼ା କରନ୍ତୁ ନାହିଁ। ଆଦି ପୁସ୍ତକ 12:3 ପଦରେ ପରମେଶ୍ୱର ଅବ୍ରାହ୍ମ ନିକଟରେ ପ୍ରତିଜ୍ଞା କରିବାର ସମୟଠାରୁ ଆରମ୍ଭ କରି ଜିଉଜୀମାନଙ୍କ ଦ୍ୱାରା ଖ୍ରୀଷ୍ଟାବ୍ଦ 33ରେ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିବା ସମୟ ପର୍ଯ୍ୟନ୍ତ, ପୁଣି ଗାଲାତୀୟ 3:16-17 ପଦ ଅନୁସାରେ ଆଉ ଘୋଷଣାନାମା ଅନୁସାରେ ଏବ୍ରିୟମାନଙ୍କ ଐତିହାସିକ ଆସେର ଘୋଷଣାନାମାର ବିଧାନୁସାରେ ପରମେଶ୍ୱରଙ୍କ ସାମର୍ଥ୍ୟ ଜିହୁଦୀମାନଙ୍କ ସହିତ ଅବିକଳ ରୂପେ 1954 ବର୍ଷ ପର୍ଯ୍ୟନ୍ତ ଥିଲା। ପରମେଶ୍ୱର ଜିହୁଦୀମାନଙ୍କ ସହିତ ପ୍ରକୃତରେ 1954 ବର୍ଷ ପର୍ଯ୍ୟନ୍ତ ସମ୍ପର୍କ ସ୍ଥାପନ ରହିଥିଲେ। ଜିହୁଦୀମାନଙ୍କର ଇତିହାସର ବିବରଣୀ ପୁଣି ଗାଲାତୀୟ 3:16-17 ପଦ ଅନୁସାରେ ଏହା ତାହା ହିଁ ଅଟେ। ମୋ ପାଖରେ ଏକାଧିକ ସଂଖ୍ୟକ ପଦପର୍ବ ରହିଛି, ତଥାପି ତାହା କେବଳ ପରିଚୟ କରିବା ନିମନ୍ତେ ଏହା ସେପରି ଅଟେ। ସେମାନେ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କଲା ଉତ୍ତରେ ଆପଣା ନାମର ନିମିତ୍ତ ଏକ ପ୍ରଜାକୁଳକୁ ଗ୍ରହଣ କରିବା ନିମନ୍ତେ ସେ ବିଜାତିମାନଙ୍କ ଆଡ଼କୁ ଫେରିଲେ। ଏହି ବିଷୟ ଉପରେ ଧର୍ମଶାସ୍ତ୍ରର ଉଲ୍ଲେଖକୁ ଆପଣମାନେ ହାସଲ କରିବାକୁ ଚାହାନ୍ତି କି? ତା ପ୍ରେରିତ 15:14 ପଦ ଅଟେ। ତତ୍ପରେ ସମୟକୁ ଗ୍ରହଣ କରୁଥିବା ସମୟରେ ଆମେ ଲାଭ କଲୁ ଯେ ଆମେ ବାସ୍ତବରେ 17 ବର୍ଷ ଯାକ ଅବଶିଷ୍ଟ ସମୟକୁ କେବଳ ହାସଲ କରିଅଛୁ। ତତ୍ ସେତିକିଟା ସମୟର ସୁଯୋଗକୁ ଆମମାନେ ସୁଧା ଦତ୍ତ ହେବ, ଯେପରି ଭାବରେ ପରମେଶ୍ୱର ଖ୍ରୀଷ୍ଟାବ୍ଦ 33 ଆରମ୍ଭ କରି 1977 ବର୍ଷ ପର୍ଯ୍ୟନ୍ତ ଆପଣ ସାମର୍ଥ୍ୟ ପବିତ୍ରାତ୍ମାଙ୍କ ଚାଳନା ଦ୍ୱାରା କାର୍ଯ୍ୟ କରୁଛନ୍ତି। ସେହି ସମାନ ଧରଣର କାର୍ଯ୍ୟ ସମୟସୀମାକୁ 1954 ବର୍ଷ ଧରି ଆମମାନଙ୍କ ସହିତ ବ୍ୟବହାର କରନ୍ତି, ଯେପରି ଭାବରେ ପରମେଶ୍ୱର ଜିଉଜୀମାନଙ୍କ ସହିତ ବ୍ୟବହାର କରିଥିଲେ। ସେ ବିଷୟ ପରିପ୍ରେକ୍ଷୀରେ କିପରି ଧରଣ ବିଚାର ଅଟେ? ଏଠାରେ
ଆପଣମାନଙ୍କୁ ଦେବାକୁ ଚାହୁଁଥିବା ଛୋଟ କାଟ ଶାସ୍ତ୍ରୀୟ ଉଦ୍ଧାଂଶକୁ ଆପଣମାନେ ନିଜର ପୁସ୍ତକରେ ଲେଖି ନିଅନ୍ତୁ। ଲେବିୟ ପୁସ୍ତକ 25 ଅଧ୍ୟାୟର 8 ପଦରୁ ଆରମ୍ଭ କରି ତାହା ଅଟେ। ପ୍ରତ୍ୟେକ 50 ବର୍ଷକୁ ପରମେଶ୍ୱର ଏକ ଜୁବିଲି ବର୍ଷ ରୂପେ ପରିଚିତ କରିଥିଲେ। 50ତମ ବର୍ଷ ଜୁବିଲି ଥିଲା, ସେ କଥା ଆମ ସମସ୍ତଙ୍କୁ ଜଣା, ତାହା ଆମେ ସମସ୍ତେ ଭଲ ଭାବରେ ଜାଣୁ। ଲେବିୟ ପୁସ୍ତକ 25:8 ପଦର ପ୍ରଥମ ଜୁବିଲି ଠାରୁ ଆରମ୍ଭ କରି 1977 ସୁଦ୍ଧା 70ତମ ଜୁବିଲି ଅଟେ, ଯାହାକି ଯଥାର୍ଥ ରୂପେ 3430 ବର୍ଷର ସମୟସୀମା ଅଟେ। ଜୁବିଲି ଶବ୍ଦର ଅର୍ଥ ଉର୍ଦ୍ଧ୍ୱନୀତ ହୋଇଯିବା, ମୁକ୍ତ ହୋଇଯିବା, ଏହି ବିଷୟ ଅଟେ। ଓହୋ, 1000 ବର୍ଷର ଆନନ୍ଦମୟ ଦିନ ପାଇଁ ଆମେ ଅପେକ୍ଷା କରୁଅଛୁ, ଯେବେ ଆମର ଆଶିଷ ପ୍ରଭୁ ଆସିବେ, ପୁଣି ତାଙ୍କର ପ୍ରତୀକ୍ଷିତ କନ୍ୟାକୁ ନେଇଯିବେ। ଓହୋ, ସେହି ଦିନଟିକୁ ଦେଖିବାକୁ ଜଗତ ଆତ୍ମନାଦ କରୁଅଛି, ପୁଣି ଶୋକ କରୁଅଛି, ଯେବେ ଆମମାନଙ୍କ ଉଦ୍ଧାରକର୍ତ୍ତା ପୁନଶ୍ଚ ଏହି ପୃଥିବୀକୁ ଆଗମନ କରିବେ। ଆପଣମାନେ ସେ କଥାକୁ ବୁଝିଲେ କି? ଜିହୁଦୀ ମାନଙ୍କ ସହିତ ବ୍ୟବହାର କରିଥିବା ସେହି ସମାନ ଧରଣ ସମୟର ବ୍ୟବଧାନ ସହିତ ପରମେଶ୍ୱର ଆମମାନଙ୍କୁ ଠିକ ସେହିପରି ସମୟ ସୀମାରେ ବ୍ୟବହାର କରୁଛନ୍ତି। ଅବ୍ରାହ୍ମଙ୍କୁ ଦେଇଥିବା ସମୟରୁ ଆରମ୍ଭ କରି ଖ୍ରୀଷ୍ଟାବ୍ଦ 33ରେ ମସିହଙ୍କ ଅସ୍ୱୀକାର ସୁଦ୍ଧା ତାହା ଯଥାର୍ଥ ରୂପେ 1954 ବର୍ଷର ଅବଧି ଥିଲା। ଏତେବେଳେ ଆମମାନ ନିକଟରେ 17 ବର୍ଷ ବଳକା ସମୟ ରହିଅଛି। ଆମମାନେ ସର୍ବସୁଦ୍ଧା 1930 ବର୍ଷର ସମୟକୁ ହାସଲ କରି ସାରିଥିଲୁ। 1977ରେ ଆମମାନଙ୍କର ପହଞ୍ଚିବା ପର୍ଯ୍ୟନ୍ତ ଆଉ 17 ବର୍ଷର ସମୟ ବାକି ରହିଛି। ତାହା ଜୁବିଲିର ଆରମ୍ଭ ସମୟ ଠାରୁ 70ତମ ଜୁବିଲି ଅଟେ। ଏହା କିପରି ଏକ ସମୟ ହେବ? ହେ ଭାଇ, ବର୍ତ୍ତମାନ ଧ୍ୟାନର ସହିତ ଲକ୍ଷ୍ୟ କରନ୍ତୁ, ଏହାକୁ ଆଦୌ ହାତ ଛଡ଼ା କରନ୍ତୁ ନାହିଁ। ଏହା ତ ବିଜାତି କନ୍ୟାର ଉର୍ଦ୍ଧକୁ ଗୃହୀତ ହେବାର ଜୁବିଲି ଅଟେ। ତାପରେ ଜିହୁଦୀ ମାନଙ୍କ ପାଇଁ ଖ୍ରୀଷ୍ଟଙ୍କ ପୁନରାଗମନ ସମୟ ହେବ, ତେବେ ସେମାନେ ବନ୍ଧନରୁ ମୁକ୍ତ ହେବେ। ଆମେନ୍। ଆପଣମାନେ ବୁଝନ୍ତି ନାହିଁ କି? ସମସ୍ତ ଜଗତରୁ ସେହି ଦିନଟିର ପାଇଁ ସେମାନେ ଏକତ୍ରିତ ହେଉଅଛନ୍ତି। ଓହୋ, ବିସ୍ମୟଜନକ! ଦେଖନ୍ତୁ ଆମେ କେଉଁ ସ୍ଥାନରେ ଉପସ୍ଥିତ ଅଟୁ। ଏହା ଯେ କେବେ ହୋଇଯାଇପାରେ ସେ କଥାକୁ ଆମମାନେ କେହି ଜାଣିନାହୁଁ। ଆମେ ଯୁଗାନ୍ତ ସମୟରେ ଉପନୀତ ଅଟୁ। ଆଉ ଶୁଣନ୍ତୁ, ଏହି ଆରାଧନାଳୟରେ ଉପସ୍ଥିତ ଥିବା ଆପଣ ପରି ପୁରାତନ ସଦସ୍ୟ ପ୍ରତି ଯେଉଁମାନେ ଏହି ସ୍ଥାନକୁ ଦୀର୍ଘ ଦିନ ଧରି ଆସୁଅଛନ୍ତି, ଆପଣମାନେ କିଛି ବିଶେଷ ବିଷୟକୁ ଧ୍ୟାନ ଦିଅନ୍ତୁ ବୋଲି ମୁଁ ଇଚ୍ଛା କରେ। ଗତକାଲିର ପୂର୍ବରୁ ମୁଁ ଏହାକୁ ଆଦୌ ଶିକ୍ଷା କରିନଥିଲି। ମୁଁ ପାୱଲ ବୟଡଙ୍କ ପରି ଐତିହାସିକଙ୍କ ପୁସ୍ତକରୁ ଏହାକୁ ଲାଭ କରିଥିଲି। ଆଉ ତତ୍ପରେ ଧର୍ମଶାସ୍ତ୍ର ଗୁଡାକରୁ ମୁଁ ଏହି ବିଷୟଟି ଉପରେ ଧ୍ୟାନ ଲଗାଇ ଦେଖିଥିଲି। ଏଠାରେ ରହିଥିବା ସେହି ସବୁ ତାରିଖକୁ ମୁଁ ସଂଗ୍ରହ କରିଥିଲି, ପୁଣି ସେପରି ଅନ୍ୟାନ୍ୟ ବିଷୟ ଗୁଡାକୁ ଲାଭ କରିଥିଲି, ସେଗୁଡାକୁ ଧ୍ୟାନ କରିଥିଲି, ଏହାକୁ ତନ୍ମଧ୍ୟରେ ସଂକଳିତ କରିଥିଲି। 1933 ମସିହାରେ ସେଠାରେ ସ୍ଥିତ ମ୍ୟାସୋନିକ ଟେମ୍ପଲରେ ଆମେ ଯେତେବେଳେ ଆରାଧନା କରୁଥିଲୁ, ଯେଉଁ ସ୍ଥାନରେ ଆଜି ଚର୍ଚ୍ଚ ଅଫ୍ କ୍ରାଇଷ୍ଟ ଅବସ୍ଥିତ, ଅପ୍ରେଲ ମାସର ଏକ ପ୍ରାତଃକାଳରେ ଗୃହକୁ ଛାଡ଼ିବା ପୂର୍ବେ ମୋହର ମଟରଯାନଟିକୁ ମୁଁ ଉତ୍ସର୍ଗ କରୁଥିଲି। ମୁଁ 33 ମଡେଲର ଖଣ୍ଡେ ମଟରଯାନ ଅଧିକାରୀ ଥିଲି, ପୁଣି ପ୍ରଭୁଙ୍କ ସେବା କାର୍ଯ୍ୟ ନିମନ୍ତେ ସେ ଖଣ୍ଡିକ ମୁଁ ଉତ୍ସର୍ଗ କରୁଥିଲି। ସେତିକି ବେଳେ ଦର୍ଶନ କ୍ରମେ ମୁଁ ଯୁଗାନ୍ତ ସମୟ ଦୃଶ୍ୟକୁ ଦେଖିଥିଲି। ଏହା ଯେତେ ବାସ୍ତବତାର ବିଷୟ ଥିଲା ସେ କଥାକୁ ଧ୍ୟାନ ଦିଅନ୍ତୁ। ସେହି ସମୟରେ ମୁଁ ଜଣେ ବାଳକ ମାତ୍ର ହିଁ ଥିଲି। 1933 ମସିହାର ମଡେଲ ମଟରଯାନଟି ଯେ କିପରି ଧରଣ ଆକାର ବିଶିଷ୍ଟ ଥିଲା ସେ ବିଷୟକୁ ଆପଣମାନେ ବର୍ତ୍ତମାନ ଟିକେ ବିବେଚନା କରନ୍ତୁ। ଏହା କିପରି ଧରଣର ଆକାର ବିଶିଷ୍ଟ ଥିଲା ସେ କଥା ଟିକେ ଧାରଣା କରନ୍ତୁ। ସେଠାରେ ସ୍ଥିତ ମ୍ୟାସୋନିକ ଟେମ୍ପଲକୁ ମୁଁ ଯାଇ ପହଞ୍ଚିଥିଲି, ଯେଉଁଠାରେ ଏଠାରେ ଉପସ୍ଥିତ ଥିବା କେତେକ ପୁରାତନ ଆଗନ୍ତିକ ସେ କଥାକୁ ମନେ ପକାଇ ପାରନ୍ତି। ଘରେ ଥିବା ଏକ ପୁରୁଣା କାଗଜରେ ସେ କଥା ଲେଖା ହୋଇ ରହିଅଛି, ଏହା ପୂର୍ବରୁ ମୁଦ୍ରଣ କରାଯାଇ ସାରିଅଛି, ପୁଣି ସମ୍ପୂର୍ଣ୍ଣ ବିଶ୍ୱକୁ ବଣ୍ଟନ କରାଯାଇ ସାରିଅଛି। ବୁଝନ୍ତି ତ, ତାହା 1933 ମସିହାର ଘଟଣା ଥିଲା। ମୁଁ ସେତେବେଳେ ପୂର୍ବାଭାସ କରି କହିଥିଲି ଯେ ଏହି ଯୁକ୍ତରାଷ୍ଟ୍ର ଆମେରିକାରେ 1977ରେ କିମ୍ବା ତା ପୂର୍ବରୁ କୌଣସି ଏକ ବିପତ୍ତିକର ଘଟଣା ଘଟିବ। ତାହାକୁ ମୋତେ କହୁଥିବା ବିଷୟକୁ କେତେଜଣ ବ୍ୟକ୍ତି ମନେ ପକାନ୍ତି? ହାତ ଉଠାନ୍ତୁ, ହସ୍ତଟି ଆଡ଼କୁ ଧ୍ୟାନ ଦିଅନ୍ତୁ, ନିଶ୍ଚିତ ସେପରି କରନ୍ତୁ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ମୁଁ ଏପରି 7ଟି ବିଷୟ ସମ୍ବନ୍ଧରେ ପୂର୍ବାଭାସ କରି କହିଥିଲି ଯାହାକି ଅଦ୍ୟାବଧି ଘଟିବାର ବାକି ରହିଛି। ଏହି ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଭୟଙ୍କର ଘଟଣା ଘଟିବା ପୂର୍ବେ କିମ୍ବା ଏହି ଭୟଙ୍କର ବିନାଶର ପୂର୍ବେ କେତେକ ଭୟଙ୍କର ଘଟଣା ଘଟିଯିବ।
ମୁଁ କହିଥିଲି ତତ୍ପରେ ମନେ ରଖନ୍ତୁ ଏହା ଘଟିବାର ଆରମ୍ଭ ପୂର୍ବେ ତାହା ଅଟେ ମୁଁ କହିଥିଲି ଯେ ଆମମାନେ ଦ୍ୱିତୀୟ ବିଶ୍ୱ ସମରରେ ପଦାର୍ପଣ କରିବୁ ଏହାକୁ ମୋତେ କହୁଥିବା କଥାକୁ କେତେଜଣ ବ୍ୟକ୍ତି ମନେ ପକାନ୍ତି ଆମେନ୍ ବୋଲି କହନ୍ତୁ ଭଲ କଥା ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ବିଭୀଷିକା ଅଟେ ମୁଁ କହିଥିଲି ଯେଉଁ ରାଷ୍ଟ୍ରପତି ମହାଶୟ ବର୍ତ୍ତମାନ ଅଛନ୍ତି ଏକ ପୁରାତନ କାଗଜ ଖଣ୍ଡରୁ ମୁଁ ଏ କଥାକୁ ନକଲ କରିଥିଲି ଅଦ୍ୟାବଧି ଗତକାଲି ଏକ ପୁରାତନ କଥା ଅର୍ଥାତ୍ ଯେଉଁ ରାଷ୍ଟ୍ରପତି ମହାଶୟଙ୍କୁ ଆମମାନେ ଏତେ ଲାଭ କରିଅଛୁ ଯିଏକି ଯେପରି ଅଟନ୍ତି ସେହି ଜଣକ ଯେ କିଏ ଥିଲେ ସେ କଥାକୁ କେତେ ଜଣ ମନେ ପକାନ୍ତି ସେହି ଜଣକ ଫ୍ରାଙ୍କଲିନ୍ ଡି ରୋଜଭଲ୍ଟ ମହାଶୟ ଥିଲେ ମୁଁ କହିଥିଲି ଯେଉଁ ରାଷ୍ଟ୍ରପତି ମହାଶୟଙ୍କୁ ଆମେ ଯେତେବେଳେ ଲାଭ କରିଛୁ ସେ ଚାରିଥର ଧରି ରାଷ୍ଟ୍ରପତି ହେବେ ସେତେବେଳେ ତାହା ତାଙ୍କର ପ୍ରଥମ ପାରି ଥିଲା ଚାରିଥର ଧରି ସେ ରାଷ୍ଟ୍ରପତି ହେବେ ପୁଣି ଆମମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟକୁ ତାଙ୍କ ସମୟରେ ପଦାର୍ପଣ କରିବୁ ମୁଁ କହିଥିଲି ଇଟାଲୀରେ ଯେଉଁ ଏକଛତ୍ର ଶାସକଙ୍କର ଉତ୍ଥାପନ ହେଉଅଛି ଯିଏକି ମୁସୋଲିନି ଅଟନ୍ତି ସେ ଦିନେ ମହାନ ଶକ୍ତି ହୋଇ ପରିଚିତକୁ ଆସିବେ ପୁଣି ସେ ଇଥିଓପିଆର ଅଭିମୁଖେ ଯୁଦ୍ଧଯାତ୍ରା କରିବେ ଆଉ ଇଥିଓପିଆ ପରାଜିତ ହେବ ଏହି କଥାକୁ ଶୁଣିଥିବା କେତେକ ବ୍ୟକ୍ତି ଆଜି ଏହି ଆଳରେ ବସିଛନ୍ତି ଅର୍ଥାତ୍ ସେତେବେଳେ ଏକ ଦଳ ବ୍ୟକ୍ତି ସେଠାକୁ ଯାଇଥିଲେ ପୁଣି ଏହାର ବିରୋଧ କରିଥିଲେ ସେଦିନ ରାତ୍ରି କାଳରେ ମୁଁ ସେହି ସ୍ଥାନରେ ଅର୍ଥାତ୍ ରେଡ୍ ମ୍ୟାନଙ୍କ ହଲ୍ରେ ମୋର ମିଟିଂ ଗୁଡାକୁ କରୁଥିଲି ସେତେବେଳେ ତାହାକୁ ପ୍ରଚାର କରିବା ନିମନ୍ତେ ମୁଁ ରେଡ୍ ମ୍ୟାନଙ୍କ ହଲ୍କୁ ଯାଇଥିଲି ପୁଣି ସେ କଥାକୁ ପ୍ରଚାର ସମୟରେ କହିଥିଲି ପୁଣି ସେପରି ଧରଣର ବିଷୟକୁ କହିଥିବା ଯୋଗୁଁ ସେମାନେ ହଲ୍ ଭିତରେ ମୋତେ ପ୍ରାୟ ଧକ୍କା ଦେଇ ବାହାର କରିବା ପାଇଁ ପହଞ୍ଚି ଯାଇଥିଲେ ହଁ ହଁ ଶ୍ରୀମତୀ ୱିଲସନ୍ ମହାଶୟ ଆପଣ ଯେ ସେଠାରେ ଉପସ୍ଥିତ ଥିଲେ ସେ କଥା ମୋତେ ଜଣା ତାହା ହିଁ ସତ୍ୟ କଥା ମୁଁ ସେ ବିଷୟରେ ସେତେବେଳେ କହିଥିଲି ତଥାପି ସେ ଆଗକୁ ସେପରି ଭାବରେ କହିଥିଲେ କିନ୍ତୁ ମୁଁ କହିଥିଲି ତାଙ୍କର ପତନ ଅତି ଲଜ୍ଜାଜନକ ଭାବେ ହେବ ଆଉ ସେ ସେହିପରି ଭାବରେ ପତନମୁଖୀ ହୋଇଥିଲେ ସେ ପୁଣି ସେ ନାରୀ ଜଣକ ଯିଏକି ତାଙ୍କ ସହିତ ପଳାୟନ କରିଥିଲେ ସେମାନେ ଓଲଟା ଭାବରେ ଏକ ରସି ସହିତ ରାଜରାସ୍ତାରେ ଟଙ୍ଗା ଯାଇଥିଲେ ଅତି ସତ୍ୟତାର ସହିତ ତାହା ସଫଳ ହୋଇଥିଲା ତତ୍ପରେ ମୁଁ ଏପରି କହିଥିଲି ଯେ ନାରୀମାନଙ୍କୁ ମତଦାନ କରିବାକୁ ଅଧିକାର ଦତ୍ତ ହେବ ଯାହାକି ଏହି ରାଷ୍ଟ୍ର ପରେ ସବୁଠାରୁ ଏକ ଅପମାନ ସୂଚକ ବିଷୟ ଅଟେ ଏପରି ମତଦାନ କରୁଥିବା ଅବସରରେ ଏକଦା ସେମାନେ ଭୁଲ ବ୍ୟକ୍ତିଙ୍କୁ ନିର୍ବାଚିତ କରିବେ ପୁଣି ସେପରି ଧରଣର ଏକ ଭୁଲ ନିର୍ବାଚନକୁ ସେମାନେ ଗତ ନିର୍ବାଚନରେ କରିଥିଲେ କି ଆଶ୍ଚର୍ଯ୍ୟ ଧରଣ କଥା ଚତୁର୍ଥଟି ମୁଁ କହିଥିଲି ବିଜ୍ଞାନ ଏତେ ଉନ୍ନତ ଧରଣ ହୋଇ ପ୍ରଗତି କରିବ ଯେ ନୁହେଁ ତାହା ତ ତୃତୀୟଟି ଥିଲା ମୋତେ କ୍ଷମା କରି ଦିଅନ୍ତୁ ପରବର୍ତ୍ତୀ ବିଷୟଟି ଏପରି ଅଟେ ଚତୁର୍ଥ ପ୍ରକାର ଘଟଣାଟି ଏପରି ଅଟେ ମୁଁ କହିଥିଲି ଜର୍ମାନୀ ଦେଶ ସହିତ ଆମମାନଙ୍କ ଯୁଦ୍ଧ ହେବ ପୁଣି ସେମାନେ କଂକ୍ରିଟର ଏକ ବିଶାଳ ପ୍ରାଚୀରକୁ ନିର୍ମାଣ କରିବେ ଆଉ ତାହା ଭିତରେ ସେମାନେ ଆପଣଙ୍କର ସୁରକ୍ଷାର କାର୍ଯ୍ୟକୁ ସମ୍ପନ୍ନ କରିବେ ପୁଣି ଏହି ଆମେରିକୀୟଗଣ ଏକ ଭୟଙ୍କର ପରାଜୟକୁ ବରଣ କରିବେ ସର୍ବଶକ୍ତିମାନ ପରମେଶ୍ୱର ସେ କଥା ଭଲ ଭାବେ ଜାଣନ୍ତି ଅର୍ଥାତ୍ ଯାହାଙ୍କ ସମ୍ମୁଖରେ ମୁଁ ବର୍ତ୍ତମାନ ଉପସ୍ଥିତ ମୁଁ ଦର୍ଶନ ଦେଖିଥିଲି ଯେ ସେହି ସ୍ୱତନ୍ତ୍ର ନାଜିଗଣ ଏହି ଆମେରିକୀୟଗଣଙ୍କୁ ସେହି ପ୍ରାଚୀର ଦେହରେ କଚାଡୁଥିଲେ ପୁଣି ସେପରି ଭାବରେ ଅତିଶୟ ନାରକୀୟ କାର୍ଯ୍ୟକୁ କରୁଥିଲେ ଏଠାରେ କେତେକ ଯୁବକ ସିପାହୀ ବର୍ତ୍ତମାନ ଉପସ୍ଥିତ ଅଛନ୍ତି ଯେଉଁମାନେ ସେହି ସନ୍ଧି ସ୍ଥାନର ଇଲାକାରେ ଉପସ୍ଥିତ ଥିଲେ ସାଇଗ୍ରାଇଫ୍ ଲାଇନ୍ କ୍ଷେତ୍ରରେ ଉପସ୍ଥିତ ଥିଲେ ସେମାନେ ଜାଣନ୍ତି ଯେ ଏହା ତଦ୍ରୁପ ହୋଇଥିଲା ଆଉ ମନେ ପକାନ୍ତୁ ସାଇଗ୍ରାଫିକ୍ ସୀମାର ନିରୂପଣ ଆଉ ନିର୍ମାଣର 11 ବର୍ଷ ପୂର୍ବର ଘଟଣା ତାହା ଥିଲା ପରମେଶ୍ୱର ସତ୍ୟବାଦୀ ଅଟନ୍ତି ନା ଘଟିବାକୁ ଥିବା ସକଳ ଘଟଣା ସମ୍ବନ୍ଧରେ ସେ ଅଦ୍ୟାବଧି ପୂର୍ବଭାସ କରି କହନ୍ତି ହଁ ଲକ୍ଷ୍ୟ କରନ୍ତୁ ତାହା ହିଁ ତ ଅଟେ ତାହା ତ ଚତୁର୍ଥ ପ୍ରକାର ଘଟଣା ଅଟେ ବର୍ତ୍ତମାନ ପଞ୍ଚମ ବିଷୟଟି ବିଜ୍ଞାନ ଏତେ ଉନ୍ନତ ଧରଣର ହୋଇ ପ୍ରଗତି କରିବ ଯେ ପରିଶେଷରେ ସେମାନେ ଏପରି ଧରଣର ଏକ ମୋଟରଯାନକୁ ପ୍ରସ୍ତୁତ କରିବେ ଯେ ମୋଟରଯାନକୁ ସୁରକ୍ଷିତ ରୂପେ ଚଳାଇବା ନିମନ୍ତେ ଷ୍ଟିଅରିଂର ଆବଶ୍ୟକ ପଡିବ ନାହିଁ ସେହି ମୋଟରଯାନଟି ସେହି ମୋଟରଯାନର ଆକାରଟି ଦିନକୁ ଦିନ ଏକ ଅଣ୍ଡାର ଆକୃତିକୁ ନେଇ ପ୍ରସ୍ତୁତ ହୋଇଚାଲିବ ବିନା ଆସର ସମୟ ପର୍ଯ୍ୟନ୍ତ ଯୁଗାନ୍ତ ସମୟ ପର୍ଯ୍ୟନ୍ତ ତାହା ସେପରି ଆକାର ବିଶିଷ୍ଟ ହେବ ଏକ ଆମେରିକୀୟ ପରିବାରକୁ ଅତି ପ୍ରଶସ୍ତ ରାସ୍ତାରେ ସେପରି ଧରଣର ଏକ ମୋଟରଯାନରେ ବସି ଷ୍ଟିଅରିଂ ହ୍ୱିଲର ଆଡ଼କୁ ଆପଣମାନଙ୍କ ପିଠି କରି ପୁଣି ସେମାନେ ଯେପରି ତାସ୍ ପରି କିଛି ଖେଳକୁ ଖେଳୁଥିଲେ ଏପରି ଭାବରେ ଯାତ୍ରା କରୁଥିବା ଦର୍ଶନକୁ ମୁଁ ଦେଖିଥିଲି ଆଉ ଆମମାନେ ତାହାକୁ ଆବିଷ୍କାର କରି ସାରିଅଛୁ ଏହାକୁ ଦୂରଦର୍ଶନରେ ପ୍ରଦର୍ଶନ କରାଯାଇ ସାରିଅଛି ଅତି ଜଣାଶୁଣା ଉନ୍ନତ ଧରଣର ବୈଜ୍ଞାନିକ କୌଶଳ ଏପରିକି ଉନ୍ନତ ମାନର କଳକବ୍ଜା ଆଦି ଏଥିରେ ଲଗାଯାଇଛି। ସେହି କାର୍ଡଟି ଆମେ ଲାଭ କରିସାରିଛୁ। ଏହା ରିମୋଟ କଣ୍ଟ୍ରୋଲ ଦ୍ୱାରା ପୁଣି ଏକ ରଡର ଦ୍ୱାରା ସଞ୍ଚାଳିତ। ସେମାନଙ୍କୁ ଏଥିରେ ଷ୍ଟିଅରିଂ ହ୍ୱିଲର ଆବଶ୍ୟକତା ପଡିବ ନାହିଁ। ଆପଣମାନଙ୍କୁ ଫୋନ ଡାଏଲ କରିବା ଭଳି ଏଥିରେ ସେପରି ଭାବରେ କିଛିଟା ସଂଖ୍ୟାକୁ ଡାଏଲ କରିବାକୁ ପଡିବ। ପୁଣି ଆପଣଙ୍କର ମୋଟର ଯାନଟି ଆପଣଙ୍କୁ ନିଶ୍ଚିତ ସ୍ଥାନରେ ନେଇ ପହଞ୍ଚାଇ ଦେବ। ଏହା କୌଣସି ଦୁର୍ଘଟଣା ଘଟାଇ ନପାରେ କିମ୍ବା କୌଣସି ପ୍ରକାର ଅଘଟଣ ଏଥିରେ ଘଟିବ ନାହିଁ। କୌଣସି ଅନ୍ୟ ମୋଟର ଯାନ ସହିତ ଧକ୍କା ଲାଗି ନପାରେ। ଏଥିରେ ଲାଗିଥିବା ଶକ୍ତିଶାଳୀ ଚୁମ୍ବକ ଏହା ପାଖରୁ ଅନ୍ୟାନ୍ୟ ଆପତ୍ତିଜନକ ବିଷୟକୁ ଦୂରେଇ ରଖିବ। ବୁଝନ୍ତି ତ, ସେମାନେ ଏହାକୁ ହାସଲ କରିଥିଲେ। କି ବିସ୍ମୟଜନକ ବିଷୟ! ଏହା ଉପରେ ବିଚାର କରି ଦେଖନ୍ତୁ। ଏହା ଉଦ୍ଭାବନ ହେବାର 30 ବର୍ଷ ପୂର୍ବେ ସେ କଥାଟି ପୂର୍ବାଭାସ କରି କୁହାଯାଇଥିଲା। ଏହାପରେ ସେ ଆମ ପାଇଁ ରାଷ୍ଟ୍ରପତି କେନେଡିଙ୍କ ନିର୍ବାଚନ କରାଇଥିଲେ। ତତ୍ପରେ ଏହି କାର୍ଡଟି ମଧ୍ୟ ଦୃଶ୍ୟମାନଙ୍କୁ ଆସୁଅଛି। ଏହି ପ୍ରକାର 7ଟି ପୂର୍ବାଭାସରୁ 5ଟି ଘଟଣା ଅବିକଳ୍ପେ ସତ୍ୟ ରୂପେ ଘଟିସାରିଛି। ତତ୍ପରେ ପୂର୍ବାଭାସ କରି ମୁଁ କହିଥିଲି, ପୁଣି ସେପରି କହିଛି ଯେ ଜଣେ ପ୍ରଭାବଶାଳିନୀ ମହିଳାଙ୍କର ଉତ୍ଥାପନ ଘଟଣାକୁ ମୁଁ ଦେଖିଥିଲି। ଖୁବ୍ ସୁନ୍ଦରୀ ଦିଶୁଥିଲେ। ପୁଣି ରାଜକୀୟ ସୂକ୍ଷ୍ମ ମସିଣ ବସ୍ତ୍ରକୁ ସେ ପରିଧାନ କରିଥିଲେ। ବାଇଗଣୀ ରଙ୍ଗର ମୂଲ୍ୟବାନ ବସ୍ତ୍ରକୁ ପିନ୍ଧିଥିଲେ। ସେହି ସ୍ଥାନରେ ମୁଁ ଏକ ବିରାମ ଚିହ୍ନକୁ ଲଗାଇ ଦେଇଛି। ସେ ତ ଯୁକ୍ତରାଷ୍ଟ୍ର ଆମେରିକା ଜଣେ ପ୍ରତିଷ୍ଠିତା ମହାନ ଶାସିକା ଥିଲେ। ହୋଇପାରେ ତାହା କ୍ୟାଥୋଲିକ ମଣ୍ଡଳୀ ଥିଲା। ଜଣେ ନାରୀ, କେହି ଜଣେ ନାରୀ ସେ ଥିଲେ, ମୁଁ ତ କିଛି ହେଲେ ଜାଣେ ନାହିଁ। ଏହା ତ କ୍ୟାଥୋଲିକ ମଣ୍ଡଳୀ ହିଁ ହେବ, ମୁଁ କିଛି ଜାଣେ ନାହିଁ, ମୁଁ କିଛି କହି ନପାରେ। କ୍ୟାଥୋଲିକ ବୋଲି ମୁଁ ଆଦୌ କହି ନପାରେ, ଯେହେତୁ ମୁଁ କେବଳ ଦର୍ଶନ ଦେଖିଥିଲି ଏବଂ ସେ ଦର୍ଶନ ଜଣେ ନାରୀଙ୍କୁ ଦେଖିଥିଲି, ତାହିଁ ସବୁକିଛି ବିଷୟ ଅଟେ। କିନ୍ତୁ ଏହା ନାରୀମାନଙ୍କ ଏକ ରାଷ୍ଟ୍ର ଅଟେ। ଭାବବାଣୀର ବାକ୍ୟ ମଧ୍ୟରେ ଏହାର ସଂଖ୍ୟା 13 ଅଟେ। ସେ 13ଟି ଡୋରିଆ ଚିହ୍ନର ଅଧିକାରିଣୀ ଅଟେ, 13ଗୋଟି ତାଳର ଅଧିକାରିଣୀ ଅଟେ। ସେ 13ଟି ଉପନିବେଶ ସହିତ ଆରମ୍ଭ ହୋଇଥିଲା। 13ରେ ସବୁକିଛି ବିଷୟ 13 ହିଁ ଅଟେ। ଏପରିକି ପ୍ରକାଶିତ ବାକ୍ୟ ପୁସ୍ତକ 13 ଅଧ୍ୟାୟରେ ଏହାକୁ ଦେଖିବାକୁ ମିଳେ। ସେ ତ 13 ସଂଖ୍ୟା ବିଶିଷ୍ଟ ଅଟେ। ତତ୍ପରେ ସେ ନାରୀଗଣଙ୍କ ଏକ ରାଷ୍ଟ୍ର ଅଟେ। ଆମେରିକାର ଛାଡ଼ପତ୍ର ଜନିତ ବିଚାରାଳୟ ଗୁଡିକ ଆମମାନଙ୍କ ନାରୀମାନଙ୍କ ଦ୍ୱାରା ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ର ଗୁଡିକ ଠାରୁ ସବୁଠାରୁ ଅଧିକ ଛାଡ଼ପତ୍ର ମକଦ୍ଦମା ଦାୟର କରିଥାନ୍ତି। ଆମମାନଙ୍କ ରାଷ୍ଟ୍ରର ସକଳ ନୈତିକତାର ଆଚରଣ ସବୁଠାରୁ ନିମ୍ନ ସ୍ତରର ଅଟେ। ପୁଣି ଫ୍ରାନ୍ସ ଆଉ ଇଟାଲୀ ଦେଶ ଯେଉଁଠାରେ କି ବ୍ୟଭିଚାର ଜନକ କର୍ମ ଖୋଲାଖୋଲି ଭାବରେ ରହିଛି, ସେହି ରାଷ୍ଟ୍ର ଗୁଡାକ ଠାରୁ ମଧ୍ୟ ଏହାର ଛାଡ଼ପତ୍ର ଜନିତ ଆଚରଣଟି ଅତି ଘୃଣ୍ୟ ଧରଣ ଅଟେ। ତଥାପି ସେମାନେ ତ ବ୍ୟଭିଚାରୀଗଣ ଅଟନ୍ତି, କିନ୍ତୁ ଆମମାନଙ୍କ ନାରୀଗଣ ତ ବିବାହିତ ଅଟନ୍ତି, ଏକାଧିକ ପୁରୁଷଙ୍କ ସହିତ ବାସ କରିବାକୁ ଚେଷ୍ଟା କରୁଛନ୍ତି। ପୁଣି ଏକାଧିକ ପୁରୁଷ ବିବାହିତ ପୁରୁଷ ଅନ୍ୟାନ୍ୟ ନାରୀମାନଙ୍କ ସହିତ ବାସ କରିବାକୁ ପସନ୍ଦ କରୁଛନ୍ତି, ସେପରି ଯତ୍ନ ମଧ୍ୟ କରୁଛନ୍ତି। ସେହି ରାଷ୍ଟ୍ର ଗୁଡାକ ଯେଉଁଠାରେ ସେମାନଙ୍କ ମଧ୍ୟରେ ବହୁ ସ୍ତ୍ରୀ ଗ୍ରହଣ କରିବା କଥା ରହିଛି, ତାହା ତ 1000 ଗୁଣ ଅଧିକ ଉତ୍ତମ ବିଷୟ ଆମମାନଙ୍କ ରାଷ୍ଟ୍ର ଠାରୁ ଅଟେ। ଏହା ସତ୍ତ୍ୱେ ବହୁ ସ୍ତ୍ରୀ ଗ୍ରହଣ କରିବାର କଥାଟି ଯେ ଭୁଲ ଧରା ବିଷୟ, ସେ କଥା ଆମକୁ ଜଣା। କିନ୍ତୁ ଆମମାନେ ଯେ କେତେ ନୀଚ ସ୍ତରର ହୋଇପଡ଼ିଛୁ, ହୀନ ପ୍ରକୃତିର ଶିକାର ହୋଇସାରିଛୁ, କେବଳ ସେ କଥାକୁ ଦେଖାଇବା ପାଇଁ ଏହା ଏକ ମନ୍ତବ୍ୟ। ସେଠାରେ ସମ୍ବାଦପତ୍ରରୁ କାଟିଥିବା ଖଣ୍ଡେ କାଗଜକୁ ମୁଁ ରଖିଅଛି, ଯେଉଁ ସମ୍ବାଦରେ ଏକ ଏପରି ଧରଣର ବିବରଣୀ ପ୍ରକାଶ ପାଇଛି ଯେ ଆମମାନଙ୍କ ଆମେରିକୀୟ ପୁରୁଷଗଣ ଗତ ଯୁଦ୍ଧ ସମୟରେ ସେମାନେ ଯେତେବେଳେ ବିଦେଶକୁ ଯାଇଥିଲେ, ଠିକ୍ ସେହି ସମୟରେ ମୁଁ ଏପରି ବିଶ୍ୱାସ କରେ ଯେ 70% ସୁଦ୍ଧା କିଛି ଅଧିକ, ଏପରିକି କିଛି କ୍ଷଣ ପାଇଁ ବର୍ତ୍ତମାନ ଅପେକ୍ଷା କରି ରହନ୍ତୁ, ମୁଁ ଏପରି ବିଶ୍ୱାସ କରେ ଯେ ଯେଉଁ ସୈନିକଗଣ ବିଦେଶକୁ ଯାଇଥିଲେ ସେମାନେ ମଧ୍ୟରୁ 4 ଜଣରୁ 3 ଜଣ ବ୍ୟକ୍ତି ସେମାନଙ୍କ ସ୍ୱଦେଶକୁ ଫେରିବା ପୂର୍ବେ ଆପଣମାନଙ୍କ ସ୍ତ୍ରୀମାନଙ୍କ ଦ୍ୱାରା ଛାଡ଼ପତ୍ର ଦିଆଯାଇ ସାରିଥିଲେ। ଆଉ ମୁଖ୍ୟ ସମ୍ବାଦର ଉପର ଧାଡ଼ିରେ ବଡ ବଡ ଅକ୍ଷରରେ ଦେଖାଯାଇଥିଲା ଆମେରିକାର ଜନସମାଜର ନୈତିକତାର ଆଚରଣକୁ କଣ ହୋଇଯାଇଛି। ତାହାକୁ ଦେଖିଥିବା ବିଷୟଟି ଆପଣମାନଙ୍କ ମନେ ପଡେ କି? ଆପଣମାନେ ମଧ୍ୟରୁ ସମସ୍ତେ ଯେ ସେହି ସମାଜକୁ ଦେଖିଥିଲେ ଏପରି ମୋର ବିଶ୍ୱାସ। ଆମେରିକାର ନାରୀମାନଙ୍କ ନୈତିକ ଆଚରଣ ସହିତ କଣ ହୋଇଯାଇଛି? କଳ କାରଖାନା ଗୁଡିକରେ ସେମାନେ ଅନ୍ୟ ପୁରୁଷଙ୍କ ସହିତ କାମ କାର୍ଯ୍ୟ କରୁଛନ୍ତି। ଏହା ତ ନାରୀମାନଙ୍କ ଏକ ରାଷ୍ଟ୍ର ଅଟେ। ସେ କାହାର ଅଧିକାରିଣୀ ହେବାକୁ ଯାଉଛି? ଏକ ନାରୀ ପ୍ରତିମୂର୍ତ୍ତିର, ଏକ ନାରୀ ଦେବତାର, ଏକ ନାରୀ ଦେବୀର ଅଧିକାରୀ ହେବାକୁ ଯାଉଛି। ତତ୍ପରେ ମୁଁ ପଛକୁ ବୁଲି ପଡିଥିଲି ପୁଣି ଦେଖିଲି ଏହି ଯୁକ୍ତରାଷ୍ଟ୍ର ଆମେରିକାକୁ ଭାଟିରୁ ନିର୍ଗତ ହେଉଥିବା ପ୍ରଚଣ୍ଡ ଅଗ୍ନିରେ ଯାଉଥିବା ଦେଖିଲି। ପଥର ଗୁଡାକ ପ୍ରଚଣ୍ଡ ଶବ୍ଦ ସହିତ ଫାଟି ଉପରକୁ ଉଠୁଥିଲା। ଗୋଛାଏ କାଠଗଣ୍ଡିରେ ନିଆଁ ଲାଗି ହୁତ୍ ହୁତ୍ ହୋଇ ଯାଉଥିବା ପରି ଏହା ପ୍ରଚଣ୍ଡ ଅଗ୍ନିରେ ଜଳୁଥିଲା କିମ୍ବା କୌଣସି ଜଳନୀୟ ବସ୍ତୁରେ ନିଆଁ ଲାଗି ଜଳିଲା ଭଳି ଏହା ଜଳୁଥିଲା। ଆଉ ଯେତେ ଦୂର ପର୍ଯ୍ୟନ୍ତ ମୁଁ ଦେଖିପାରୁଥିଲି ସେତେ ଦୂର ପର୍ଯ୍ୟନ୍ତ ମୁଁ ଦେଖିଥିଲି। ପୁଣି ଏହା ଜଳି ପଡି ପାଉଁଶ ହୋଇଯାଇଥିଲା। ତତ୍ପରେ ମୁଁ ଦର୍ଶନରୁ ରହିତ ହୋଇଥିଲି। ପାଞ୍ଚଟାରୁ ତିନୋଟି ଘଟି ସାରିଛି ନୁହେଁ, ମାତ୍ର ସାତଟା ଘଟଣାରୁ ପାଞ୍ଚଟି ପୂର୍ବାଭାସ ଘଟଣା ଘଟି ସାରିଛି। ଏହି ସ୍ଥାନରୁ ଏହାର ଚତୁଃପାର୍ଶ୍ୱକୁ ତା ପ୍ରେରିତ ହୁଏ, ପୁଣି ଦର୍ଶନରେ ଦେଖାଇ ଦିଆଯାଏ। ତତ୍ପରେ ମୁଁ ସେଗୁଡାକ ପୂର୍ବାଭାସ କରିଥିଲି। ତାହା ଯେ ମୋତେ ପ୍ରଭୁ କହିଥିଲେ ସେ କଥାକୁ ମୁଁ ଆଦୌ କହିନଥିଲି। ତଥାପି ସେଦିନର ସକାଳ ବେଳା ଉପାସନାଳୟରେ ଠିଆ ହୋଇ ରହିଥିବା ଅବସରରେ ମୁଁ କହିଥିଲି ମାର୍ଗ ପ୍ରସ୍ତୁତିର କାର୍ଯ୍ୟ ଅଗ୍ରସର ହେଉଅଛି। ମୁଁ ତ ପ୍ରାଚୀର ଗୋଟିଏ ଦିଗର ଶେଷ ଭାଗରେ ପହଞ୍ଚିଥିଲି, ପୁଣି ପ୍ରାଚୀର ଅନ୍ୟ ପାର୍ଶ୍ୱ ସୀମା ପର୍ଯ୍ୟନ୍ତ ଦୌଡ଼ିଥିଲି। ତତ୍ପରେ ମୁଁ କହିଥିଲି ରାସ୍ତାର ପ୍ରସ୍ତୁତିକରଣ କାର୍ଯ୍ୟ ଅଗ୍ରସର ହେଉଅଛି। ମୁଁ ପୂର୍ବାସ କରି କହିବି ଯେ ସମୟଟି ମୁଁ ଏକଥାକୁ କାହିଁକି କହୁଛି ସେ ବିଷୟକୁ ସୁଦ୍ଧା ମୁଁ ଜାଣେ ନାହିଁ। ତଥାପି ମୁଁ ଏପରି ପୂର୍ବାସ କରି କହିବି ଯେ ସେହି ସବୁ ଘଟଣା ଠିକ ଏହି ସମୟରେ ଅର୍ଥାତ 1933 ଆରମ୍ଭ କରି 1977 ପର୍ଯ୍ୟନ୍ତ 1977 ମଧ୍ୟରେ ଘଟିବ, ଏହାକୁ ମୁଁ ଆଦୌ ଜାଣେ ନାହିଁ। ପରମେଶ୍ୱର ମୋ ହୃଦୟକୁ ଜାଣନ୍ତି। ଗତକାଲିର ପୂର୍ବରୁ ମୁଁ ଏହାକୁ ଆଦୌ ଜାଣିନଥିଲି, ଅର୍ଥାତ 1977 ଜୁବିଲି ବର୍ଷ ଅଟେ ବୋଲି ଜାଣିନଥିଲି। ପୁଣି ଯେତିକିଟା ବର୍ଷର ସମୟକୁ ସେ ଜିହୁଦୀମାନଙ୍କୁ ଦାନ କରିଥିଲେ ଠିକ ସେତିକିଟା ବର୍ଷର ସମୟ ଏହା ସୁଦ୍ଧା ବିତିଥାଏ। ତତ୍ପରେ ସବୁକିଛି ବିଷୟ ଶେଷ ହୋଇଯାଏ, ଯେଉଁକରି ଆମମାନେ ଉପସ୍ଥିତ। ତତ୍ପରେ ଯୁଗର ଶେଷ ସମୟରେ ଆମମାନେ ପ୍ରାର୍ପଣ କରିସାରିଛୁ। 37 ସପ୍ତାହର ଆଗମନ ହେଉଥିବା ସମୟକୁ ପହଞ୍ଚି ସାରିଅଛୁ। ପୁଣି ମଣ୍ଡଳୀଟି ଯେ କେଉଁ ସମୟରେ ଉର୍ଦ୍ଧ୍ୱଗନିତ ହୋଇଯିବ ସେ ଘଡ଼ିଟିର ସମ୍ବନ୍ଧରେ ଆମମାନଙ୍କୁ କିଛି ହେଲେ ଜଣାନାହିଁ। ଓହୋ, ଆଶ୍ଚର୍ଯ୍ୟଜନକ ବ୍ୟାପାର ତ। ହେ ବନ୍ଧୁଗଣ, ଆମମାନେ କଣ କରିପାରୁ? ଆମମାନେ କେଉଁ ସ୍ଥାନରେ ଉପସ୍ଥିତ ହୋଇସାରିଅଛୁ ବର୍ତ୍ତମାନ? ଆମମାନେ ଯେ କଣ ସେ କଥାକୁ ଆପଣମାନେ ବୁଝନ୍ତି କି? ଆପଣମାନେ ଦାନିଏଲଙ୍କ 70 ସପ୍ତାହ ବିଷୟକୁ ବୁଝନ୍ତି କି? ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ସେ ମୋହର ଗୁଡାକ ଉପରକୁ, ପୁଣି ଅନ୍ୟାନ୍ୟ ବିଷୟ ଗୁଡାକ ମଧ୍ୟକୁ, ପୁଣି ସେ ମୋହର ଗୁଡାକର ଉନ୍ମୁକ୍ତ ହେବାର ବିଷୟ ଉପରକୁ ଆମେ ଯେତେବେଳେ ଉପସ୍ଥିତ ହେଉ ସେତେବେଳେ ଧ୍ୟାନ ଦେବାକୁ ଯତ୍ନ କରନ୍ତୁ। ପ୍ରଥମଟି ବାହାରି ଆସିଥାଏ, ଜଣେ ବ୍ୟକ୍ତି ଧଳା ଘୋଡ଼ା ଉପରେ ଚଢି ଆସେ, ପୁଣି ଆପଣ ହାତରେ ଏକ ଧନୁକୁ ଧରିଥିଲା। ସେହି ବ୍ୟକ୍ତି ଜଣକ ଯେ କିଏ ସେ କଥାକୁ ଲକ୍ଷ୍ୟ କରନ୍ତୁ। ତାପରେ ପାଣ୍ଡୁର ବର୍ଣ୍ଣ ଅଶ୍ୱ ଉପରେ ଚଢି ଆସିଥିବା ବ୍ୟକ୍ତି ଜଣକ ଲକ୍ଷ୍ୟ କରନ୍ତୁ, ବୁଝନ୍ତି ତ ସେହି ଜଣକ ଯେ କିଏ ଅଟେ? ପୁଣି କିପରି ଭାବରେ ସେମାନେ ଯେ ଭିତରକୁ ପଶି ଆସିଲେ ସେ କଥାକୁ ଲକ୍ଷ୍ୟ କରନ୍ତୁ। ସେହି 144,000 ସଂଖ୍ୟକ ଜନତାଙ୍କୁ କେବଳ ଲକ୍ଷ୍ୟ କରନ୍ତୁ ଯେଉଁମାନେ ପ୍ରବେଶ କରିଥିଲେ। ସେହି ସୁପ୍ତ କନ୍ୟାଟି ଯେ କେତେବେଳେ ପରିଚୟକୁ ଆସି ଥାଏ ତାହାକୁ ଲକ୍ଷ୍ୟ କରନ୍ତୁ। ଏହାପରେ ଘଟୁଥିବା ଅନ୍ୟାନ୍ୟ ଘଟଣାକୁ ତତ୍ପରେ ଲକ୍ଷ୍ୟ କରି ରହନ୍ତୁ। ବିପତ୍ତିର ପେଲା ଗୁଡିକୁ ଧରାଯିବା ସଙ୍କଟ ଗୁଡାକୁ ବେଙ୍ଗ ପରି ତିନୋଟି ଅଶୁଚି ଆତ୍ମା ଆଦି ଅଟନ୍ତି। ସେହି ବିପତ୍ତି ଗୁଡାକ ସହିତ ଏସବୁ ଘଟଣା ଯେ କିପରି ଭାବରେ ସମ୍ବନ୍ଧ ସ୍ଥାପନ କରନ୍ତି ସେ ବିଷୟକୁ କେବଳ ଲକ୍ଷ୍ୟ କରନ୍ତୁ। ସେଗୁଡାକ ଉପଯୁକ୍ତ ରୂପେ ଯେତେବେଳେ ଧରାଯାନ୍ତି ସେ ଘଟଣାକୁ ଲକ୍ଷ୍ୟ କରନ୍ତୁ। ପ୍ରତିଦିନ ଥର ଗୋଟିଏ ମୋହର ଖୋଲା ହେଲା ପରେ ଏକ ବିପତ୍ତି ଧରାଗଲା, ପୁଣି ବିନା ଆଶ୍ର ଘଟଣା ଉପସ୍ଥିତ ହୁଏ। ପୁଣି ଠିକ ଶେଷ ସମୟରେ କିପରି ଧରଣର ଘଟଣା ଯେ ଘଟେ ତାହାକୁ ଧ୍ୟାନରେ ରଖିଥାନ୍ତୁ। ତତ୍ପରେ ସେହି 3 ଜଣ ଭବାନୀଙ୍କୁ ଲକ୍ଷ୍ୟ କରନ୍ତୁ। ସେହି 2 ଜଣ ଭବିଷ୍ୟତ ବକ୍ତା ଯେତେବେଳେ ସେମାନେ ଏଥିରେ ଉଦିତ ହୁଅନ୍ତି ସେମାନଙ୍କୁ ଲକ୍ଷ୍ୟ କରନ୍ତୁ। ପୁଣି ସପ୍ତାହର ଅର୍ଦ୍ଧେକ କାଳରେ ସେମାନେ ଉଚ୍ଛିନ୍ନ ହେଲେ, ସେହିପରି ଭାବରେ ହେଲେ। ଆଉ ଆର୍ମାଗିଦିଓନ ଯୁଦ୍ଧଟି ଆରମ୍ଭ ହୁଏ, ଆଉ ଈଶ୍ୱର ତାପରେ ସ୍ୱୟଂରୁ କଥା କହିବାକୁ ଆରମ୍ଭ କରନ୍ତି, ଆଉ ସେ ଉଠି ପଡନ୍ତି, ପୁଣି ଯୁଦ୍ଧ କରିବାକୁ ଆରମ୍ଭ କରନ୍ତି। ସେହି ଭାବଦିଗର ଏହି ପୃଥିବୀକୁ ସଂଘାର କରୁଥାନ୍ତି, ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ନାମକୁ ପ୍ରଚାର କରୁଥାନ୍ତି, ସେମାନେ ସେହି ଏକା ପ୍ରକାରର ପ୍ରଥାରେ ବାପ୍ତିଜିତ କରୁଥାନ୍ତି। ସେମାନେ ଠିକ ସେପରି ଧରଣର ମହତ କର୍ମ ଗୁଡାକୁ କରୁଥାନ୍ତି ଯେଉଁ କର୍ମ ଗୁଡାକୁ ପ୍ରଥମ ପେଣ୍ଟିକୋଷ୍ଟାଲ ମହଗଣ କରିଥିଲେ, ପୁଣି ଅନେକ ସେମାନଙ୍କର ଅନୁଗମନ କରୁଥିଲେ। ମାତ୍ର ସେମାନେ ଯେଉଁମାନେ କି ସଂଘୀୟ ହୋଇସାରିଥିଲେ, ଅର୍ଥାତ୍ ସେହି ସଂଗଠନଟି ସେମାନେ ଅବାଧରେ ଅଗ୍ରସର କରୁଥିଲେ, ଏପରି ସେ ଭାବାଦିତଙ୍କ ସାମର୍ଥ୍ୟ ଏହାକୁ ଭାଙ୍ଗି ପାରିନଥିଲେ। ପରିଶେଷରେ ସେମାନେ କହିଥିଲେ ଏହି ସମସ୍ତ ଦଳକୁ ଆମମାନେ ଏକ ସଂଗଠନରେ ପରିବର୍ତ୍ତନ କରିଦେବୁ। ତତ୍ପରେ ସେ ଏହା ମଧ୍ୟ ପ୍ରବେଶ କରାଏ, ତାହା କିପରି ବିଷୟ ଘୃଣିତ ବସ୍ତୁକୁ ପ୍ରବେଶ କରାଏ, ରୋମିଓ ମତବାଦକୁ ପ୍ରବେଶ କରାଏ, ପୁଣି ଯାହା ବିନାଶ ଘଟାଏ ସେହି ବିଷୟକୁ ଏହି ସବୁରେ ପ୍ରବେଶ କରାଏ, ସେହି ସବୁ ବ୍ୟବସ୍ଥା ମଧ୍ୟରେ ପ୍ରଭାବିତ କରାଏ। ସେହି ଅଶୁଚି ବସ୍ତୁ ଯାହାକି ବିନାଶ ଘଟାଏ ତାହା ପ୍ରତିଟି କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ଅଶୁଚିତାକୁ ପରିଚିତ କରାଏ। ଏହି ଅଧମ ପାପିଷ୍ଠା ବୃଦ୍ଧା ବେଶ୍ୟଜନନୀ ଯିଏକି ପଶୁ ଉପରେ ବସିଥିଲା, ପୁଣି ବାଇଗେରିଆ ବର୍ଣ୍ଣର ବସ୍ତ୍ରରେ ବସ୍ତ୍ରରେ ଥିଲା, ଆଉ ଦଶ ଶିଙ୍ଗ ଓ ସପ୍ତମସ୍ତକର ଅଧିକାରୀ ଥିଲା, ତାହାକୁ ମନେ ପକାନ୍ତୁ। ସେ କଥାଟିକୁ ଆପଣମାନେ ମନେ ପକାନ୍ତି କି ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାର ସ୍ୱରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ ଥିଲା। ତାହା ତ ତାର ସିଦ୍ଧାନ୍ତ ଧର୍ମମତ ଅଟେ, ଯାହାକୁ ସେ ଜନତାଙ୍କ ମଧ୍ୟରେ ବାଣ୍ଟି ଦେଇଛି। ହେ ମୋହର ଭାତୃଗଣ, ଆମମାନଙ୍କ ସ୍ଥିତି ସେପରି ଧରଣ ଅଟେ, ଆମମାନେ ଯୁଗାନ୍ତ ସମୟରେ ପଦାର୍ପଣ କରିସାରିଅଛୁ।
ହେ ବାଳକଗଣ, ଆମମାନେ ଆଦୌ ଜାଣିନାହୁଁ, ଆଜି ରାତିରେ ଏଠାକୁ ପୁନର୍ବାର ଫେରି ଆସିବାକୁ ଆମମାନେ ସମବତ ଜୀବିତ ରହି ନ ପାରୁ। ଏପରି ମଧ୍ୟ ହୋଇପାରେ ଯେ ଆମମାନେ ପରସ୍ପରକୁ ପୁନର୍ବାର ଭେଟାଭେଟି ହୋଇ ନ ପାରୁ, ମୁଁ ନିଜେ ମଧ୍ୟ ସେ କଥା ଜାଣେ ନାହିଁ। ତଥାପି ଯୁଗାନ୍ତର ସମୟଟି ଅତି ନିକଟବର୍ତ୍ତୀ ଅଟେ, ଶେଷ ସମୟଟି ଦ୍ୱାର ଦେଶରେ ଉପସ୍ଥିତ ଅଟେ। ଧର୍ମଶାସ୍ତ୍ର ସକଳ ପ୍ରମାଣ ଏହି ସ୍ଥାନରେ ସୁସ୍ପଷ୍ଟ ରହିଛି, ଏଠାରେ ଧର୍ମଶାସ୍ତ୍ର ନିଶ୍ଚିତ ପୁଣି ସିଦ୍ଧ ପ୍ରମାଣ ପରିଚିତ ହୋଇ ରହିଅଛି। ଆଉ ଏପରି କୌଣସି ବିଶେଷ ବିଷୟ ଯାହାକୁ ଆପଣମାନେ ବୁଝିଲେ ନାହିଁ, ମୋ ପାଇଁ ଖଣ୍ଡିଏ ଟିପ୍ପଣୀ ଲେଖି ରଖନ୍ତୁ, ପୁଣି ତାହା ବିଷୟରେ ମୋତେ ଜଣାନ୍ତୁ। ବୁଝନ୍ତି ତ, ବିଶେଷ କୌଣସି ଧରଣର ବିଷୟ ଯଦି ସେପରି ଥାଏ ତେବେ କହନ୍ତୁ। ଆପଣମାନଙ୍କ ମଧ୍ୟରୁ କେତେକ ଭ୍ରାତା ଅନ୍ୟ କୌଣସି ସ୍ଥାନରେ ଥାଇ ଟେପ୍ ଗୁଡାକର ସ୍ଥାନରେ ଉପସ୍ଥିତ ଅଛନ୍ତି, ମୁଁ ଆପଣମାନଙ୍କୁ କରିପାରିଲା ପରି ଯଦି ସେପରି କିଛି ସାହାଯ୍ୟ ବିଷୟ ଥାଏ ତେବେ ତାହା ମଧ୍ୟ କୁହନ୍ତୁ। ହୋଇପାରେ ଆପଣମାନେ ମୋ ସହିତ ଅସହମତ ପ୍ରକାଶ କରିପାରନ୍ତି, ପୁଣି ଆପଣମାନଙ୍କ ସଂଗଠନ ସହିତ ସମ୍ଭବତଃ ମୋର ଅସହମତର ବିଷୟ କିଛି ଥାଇପାରେ, ଆପଣମାନଙ୍କ ସହିତ ନୁହେଁ, ମାତ୍ର ଯେଉଁ ରୀତିନୀତି ସହିତ ଆପଣମାନଙ୍କର ସଂଗଠନଟି ଆବଦ୍ଧ ହୋଇ ରହିଅଛି ତାହାର ସହିତ ମୁଁ ତ କ୍ୟାଥୋଲିକ ଲୋକମାନଙ୍କ ସହିତ ଆଦୌ ଅସହମତ ପ୍ରକାଶ କରେ ନାହିଁ। ମୁଁ ଯେ କ୍ୟାଥୋଲିକ ଲୋକଙ୍କୁ ପସନ୍ଦ କରେ ନାହିଁ ଏପରି କଥାକୁ ମୁଁ ଆଦୌ କହେ ନାହିଁ, ଏପରି ମଧ୍ୟ କହେ ନାହିଁ ଯେ ମୁଁ ସଂଗଠନ ଲୋକମାନଙ୍କୁ ପସନ୍ଦ କରେ ନାହିଁ ବୋଲି, ଏହା ତ ତାହା ଆଦୌ ନୁହେଁ। ମୁଁ ପ୍ରତ୍ୟେକ ଲୋକଙ୍କୁ ସମାଦର ଓ ସ୍ନେହ କରେ, ତଥାପି ମୁଁ ସେ ରୀତିନୀତିକୁ ଅପସନ୍ଦ କରେ ଯାହାକି ଆପଣମାନଙ୍କୁ ବାନ୍ଧି ରଖି ଦାସତ୍ୱ ପଥରେ ଆବଦ୍ଧ କରି ରଖିଅଛି। ଏହାର ସେହି ସିଦ୍ଧାନ୍ତଟି ତାହା ଅଟେ ଯାହାକି ସବୁକିଛି ବିଷୟ ଅଟେ, ତାହିଁ ତ ଏହା ଅଟେ। ମୁଁ ତ ଜର୍ମାନ ଦେଶର ବିରୋଧୀ ନଥିଲି, ମୋର ବିରୋଧର ବିଷୟଟି ନାଜିବାଦ ଥିଲା। ମୁଁ ଇଟାଲୀୟ ମାନଙ୍କର ବିରୋଧୀ ନଥିଲି, ତାହା ତ ଫେସିବାଦ ଥିଲା ଯାହାର ମୁଁ ବିରୋଧୀ ଥିଲି। ତତ୍ପରେ ମନେ ପକାନ୍ତୁ, ସେହି ସମୟରେ ମୁଁ ଅନ୍ୟ ଏକ ପୂର୍ବଭାଷ ସୁଦ୍ଧା କରିଥିଲି, କେବଳ ଏକ ପୂର୍ବଭାଷ ହିଁ ଥିଲା, ପୁଣି ଆପଣମାନଙ୍କ ପରି ଅଧିକାଂଶ ପୁରୁଣାକାଳିଆ ଲୋକେ ଏହାକୁ ମନେ ରଖିଛନ୍ତି। ମୁଁ ଏପରି କହିଥିଲି, ତିନୋଟି ଏପରି ମହାନ ମତବାଦ ଆଜିକାଲି ଏହି ପୃଥିବୀ ପୃଷ୍ଠରେ ନିଜ ଅଧିକାରକୁ ପ୍ରଭାବିତ କରିବାରେ ଯତ୍ନ କରୁଅଛନ୍ତି, ସେଗୁଡ଼ିକ ହେଲେ ଫାସିବାଦ, ନାଜିବାଦ, ପୁଣି ସାମ୍ୟବାଦ। ତତ୍ପରେ ମୁଁ ଅଧିକ କଣ କହିଥିଲି, ସେଗୁଡ଼ାକ ସାମ୍ୟବାଦ ମଧ୍ୟରେ ପରିଶେଷରେ ସମାପ୍ତ ହୋଇଯିବେ। ତତ୍ପରେ ମୁଁ ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକଙ୍କ ସମ୍ମୁଖରେ ବାରମ୍ବାର ଦୋହରାଇ କହୁଥିଲି, ପୁଣି ଆପଣମାନଙ୍କୁ ସୁଦ୍ଧା ଦୋହରାଇବାକୁ କହିଥିଲି, ରୁଷିଆ ଉପରେ ନିଜର ଆଖିକୁ ଟିକାଏ ରଖିଥାନ୍ତୁ। ସେ କଥାକୁ ଆପଣମାନେ ମନେ ପକାନ୍ତି କି, ରୁଷିଆ ଦେଶ ଉପରେ ନିଜ ନିଜର ଆଖିଟି ପକାଇ ରଖିଥାନ୍ତୁ, ସେହି ପୁରା ଦେଶଟି ସାମ୍ୟବାଦ ନୀତିରେ ପ୍ରଭାବିତ ହୋଇପଡ଼ିବ। ଆଉ ଏଥୁ ଅନ୍ତେ ସେହି ସବୁ ମତବାଦ ପରିଶେଷରେ କ୍ୟାଥୋଲିକ ମତବାଦରେ ଆବଦ୍ଧ ହୋଇପଡ଼ିବେ। ଯୁଗାନ୍ତ ସମୟରେ ଏହି ସବୁ ମତବାଦ ପରିଶେଷରେ କ୍ୟାଥୋଲିକ ମତବାଦରେ ଆବଦ୍ଧ ହୋଇପଡ଼ିବେ, ତାହା ପ୍ରକୃତରେ ସତ୍ୟ କଥା ଅଟେ। ତାହା ତ ଯଥାର୍ଥ ରୂପେ ଆର୍ମାଗେଡନ୍ ଯୁଦ୍ଧର ଅଂଶବିଶେଷ ଅଟେ। ପୁଣି ଖ୍ରୀଷ୍ଟ ସ୍ୱୟଂ ଯେତେବେଳେ ଆସନ୍ତି ଠିକ ସେତିକି ବେଳେ ତାହା ଏହି ଜଗତରେ ସଫଳ ହେବ, କିନ୍ତୁ ଏହି ତିନି ଜଣ ମହାବାଦୀ ଏହି 3.5 ବର୍ଷ ସମୟଟି ଏହା ତ ପ୍ରକାଶିତ ବାକ୍ୟର 11:3 ରହିଅଛି, ଏହାକୁ ଅନେକ ଥର ଆପଣମାନେ ପାଠ କରି ସାରିଛନ୍ତି। ଆଉ ଆମ୍ଭେ ଆମର 2 ସାକ୍ଷୀଙ୍କୁ କ୍ଷମତା ଦେବୁ, ସେମାନେ ତଟବସ୍ତ୍ର ପରିଧାନ କରି 1260 ପର୍ଯ୍ୟନ୍ତ ଭାବାଣୀ କରିବେ। ଏହି 1260 ତାହା କେତେ ବର୍ଷ ସମୟ ଅଟେ? ଏହା 3.5 ବର୍ଷ ସମୟ ସୀମା ଅଟେ। ତତ୍ପରେ ରାଜମାର୍ଗ ଉପରେ ସେମାନେ ହତ ହେବେ, 70ତମ ସପ୍ତାହର ଠିକ ମଧ୍ୟଭାଗରେ ସେମାନେ ହତ ହେବେ। ସୁତରାଂ ଦାନିଏଲଙ୍କର 70ତମ ସପ୍ତାହର ଅବସ୍ଥିତି ଯେ କେଉଁଠାରେ ସେ କଥାକୁ ଆପଣମାନେ ଲକ୍ଷ୍ୟ କରନ୍ତି କି? ପୁଣି ଆମମାନେ ଯେ କେଉଁ ସ୍ଥାନରେ ବାସ କରି ରହିଛୁ
ସେ ବିଷୟକୁ ଆପଣ ମାନେ ଲକ୍ଷ୍ୟ କରନ୍ତି କି?
ହେ ମୋର ପ୍ରିୟ ମିତ୍ରଗଣ, ଆମମାନେ ଯୁଗାନ୍ତ ସମୟରେ ଉପନୀତ ଅଟୁ, ଆମମାନେ ଯୁଗାନ୍ତ ସମୟରେ ଉପସ୍ଥିତ।
ରାଷ୍ଟ୍ର ସମୂହ ଭାଗ ଭାଗ ହେଉଅଛନ୍ତି, ଇସ୍ରାଏଲ ଜାଗୁ ଅଛି, ମାଓବାଦୀଗଣ ପୂର୍ବାଭାସ କରି କହିଥିବା ଚିହ୍ନ ଗୁଡାକ ସଫଳ ହେଉଅଛି।
ସେହି ସମୟ ମଧ୍ୟରେ ଆମମାନେ ଏତେବେଳେ ଉପସ୍ଥିତ ଅଟୁ।
ବିଜାତିର ଦିନ ଗୁଡାକ ଶେଷ ହେବାରେ ଲାଗିଛି, ଏଠାରେ ଭୟଙ୍କର ଘଟଣା ଗୁଡାକ ହେବାରେ ଲାଗିଛି। ହେ ଛିନ୍ନ ଭିନ୍ନ ପ୍ରଜାଗଣ, ଆପଣ ଦେଶକୁ ଫେରି ଆସନ୍ତୁ, ଏହାକୁ ଗାନ କରିବା।
Man's hearts are failing for fear. Be filled with the Spirit, your lamps trimmed and clear. Look up,
your redemption is near. ବିସ୍ମୟଜନକ ଅତି ଆହ୍ଲାଦଜନକ ବିଷୟ ନୁହେଁ କି?
Nations are breaking, Israel awaiting the signs that the prophets foretold. The Gentile days numbered with horrors encumbered. Return, O dispersed to your own.
ବର୍ତ୍ତମାନ ସମବେତ ରୂପେ ଗାଇବା।
A day of redemption is near. Man's hearts are failing for fear. Be filled with the Spirit, your lamps trimmed and clear. Look up, your redemption is near.
ମୋତେ ଆପଣମାନଙ୍କ ସମ୍ମୁଖରେ ଏକ ଛୋଟ ପଦକୁ ଗାଇବାକୁ ଦିଅନ୍ତୁ।
False prophets are lying, God's truth they're denying, that Jesus the Christ is our God.
ସେମାନେ ତ ତାଙ୍କୁ ତୃତୀୟ ବ୍ୟକ୍ତି କହି ପରିଚିତ କରାଉଛନ୍ତି, ସେ କଥା ଆପଣମାନଙ୍କୁ ତ ଜଣା, ତଥାପି ସେ ତ ତାହା ଆଦୌ ନୁହନ୍ତି, କାରଣ ସେ ଆମମାନଙ୍କର ପରମେଶ୍ୱର ଅଟନ୍ତି।
Be filled with the Spirit, your lamps trimmed and clear. Look up, your redemption is near.
ଆପଣମାନେ ଆନନ୍ଦିତ ନିଅନ୍ତି କି? ହେ ଭାଇ, ସୁସମାଚାର ଆଡ଼କୁ ଫେରନ୍ତୁ, ମୂଳ ଶିକ୍ଷା ଆଡ଼କୁ ଫେରନ୍ତୁ, ପେଣ୍ଟିକୋଷ୍ଟ ଅନୁଭୂତିକୁ ଫେରନ୍ତୁ, ପ୍ରକୃତ ଆଶୀର୍ବାଦ ଆଡ଼କୁ ଫେରନ୍ତୁ, ପ୍ରଭୁ ଯୀଶୁଙ୍କ ନାମକୁ ଫେରନ୍ତୁ, ପବିତ୍ର ଆତ୍ମାଙ୍କର ଯୋଗ୍ୟ ବାପ୍ତିସ୍ମାରକୁ ଫେରନ୍ତୁ, ସକଳ ପ୍ରକାର ଚିହ୍ନ ଆଉ ଅଦ୍ଭୁତ କର୍ମ ଆଡ଼କୁ ଫେରନ୍ତୁ, ପେଣ୍ଟିକୋଷ୍ଟ ଆଡ଼କୁ ଫେରନ୍ତୁ, ସଂଗଠନରୁ ଦୂରେଇ ରହନ୍ତୁ, ପବିତ୍ର ଆତ୍ମାଙ୍କ ଅସ୍ତିତ୍ୱକୁ ଫେରି ଆସନ୍ତୁ, ସେ ତ ଆମମାନଙ୍କର ଶିକ୍ଷକ ଅଟନ୍ତି।
For the day of redemption is drawing near. Man's hearts are failing for fear. Be filled with the Spirit, your lamps trimmed and clear. Look up, your redemption is near.
ତାହା ଅତି ପ୍ରୀତିକର ନୁହେଁ କି? ଭାବ ଜଣକ କଣ କହିଥିଲେ? ଯେତେବେଳେ ଏପରି ସମୟ ଉପସ୍ଥିତ ହେବ, ଯେତେବେଳେ ଏପରି କୁହାଯିବ, ତୁମେ ଦିବସ କେବଳ ରାତ୍ରି କହିବ ନାହିଁ, ଏହା ଯେ ପହଞ୍ଚି ସାରିଛି ସେ କଥାକୁ ଦେଖନ୍ତୁ, ଲକ୍ଷ୍ୟ କରନ୍ତି କି? ସମ୍ପୂର୍ଣ୍ଣ ମଣ୍ଡଳ ଯୁଗ ଗୁଡାକରେ ପରିସ୍ଥିତି ଅତି ଭୟଙ୍କର ଥିଲା, ଜଟିଳ ଥିଲା।
In the waterway is the light today, buried in the precious name of Jesus. Young and old, repent of all your sins. The Holy Ghost will surely enter in.
Hallelujah.
These evening lights have come. It is the fact that God and Christ are one.
Hallelujah.
It shall be light all the other in the evening time. The path to glory you will surely find. In the waterway is the light today, buried in the precious name of Jesus. Young and old, repent of all your sins. The Holy Ghost will surely enter in, for the evening lights have come. It is a fact that God and Christ
তিনি জন নুহন্তি মাত্র এক অটন্তি সুসমাচার আড়কু ফেরন্তু প্রারম্ভিক বিষয় আড়কু ফেরন্তু পাউল যাহা শিক্ষা দেইছিলে সে আড়কু ফেরন্তু সে যাহা সহিতরে তাই বাপ্তিস্মা দেইছিলে সে বাপ্তিস্মাকু ফেরি আসন্তু লোকমানঙ্কু অন্য প্রকারে বাপ্তিস্মিত হবার সে দেখিছিলে তেবে সে সেমানঙ্কু আউ থরে বাপ্তিস্মা গ্রহণ করাকু মন্ত্র দেইছিলে সেপরি কহিছিলে কিন্তু যেউ সুসমাচার আমরা তোমার নিকটে প্রচার করিছিলু এই যদি তদ্ভিন্ন অন্য সুসমাচার প্রচার করে তবে সে চাপগ্রস্ত হেউ সুতরাং হে বন্ধু এয়া পুনস্থ সুসমাচার আড়কু ফেরি যাবার বিষয় অটে এয়া তো সন্ধ্যার সময় অটে আহে মু তাহাঙ্কু অত্যধিক রূপে স্নেহ করে আপন মানে সেপরি স্নেহ করতে নাই কি কেতে জন ব্যক্তি দানিয়েল সতুরি সপ্তাহ বিষয় বুঝতে পুনি সতুরি সপ্তাহ অর্থ যে কন সে বিষয় বুঝতে কেতে জন ব্যক্তি আগে বুঝতে আমেন বলে কহন্তু পরমেশ্বর প্রতি মহিমা গ্রহণ করন্তু তাঙ্কর গৌরব করন্তু পরবর্তী বিষয়টি কোন সপ্ত মোহর বিষয় পরমেশ্বর যেতবে অনুমতি দেবে তৎপরে সে বিষয়কু যথাশীঘ্র মানে প্রচার করিবু তাহা যে কেবে প্রকট হব সে কথাকু মু আদৌ জানি নাহি কেবল সে যেতবে সুদ্ধা ইহাকু প্রকাশ করি দেবে তাপরে যাই ইহা উপরে যথাসাধ্য আমি আলোচনা করিবু সেতবে আমরা অধিক দীর্ঘ সময় ধরে উপাসনা গুলা করিবু যেহেতু ইহা ষষ্ঠ অধ্যায় আরম্ভ করি ১৯ অধ্যায় পর্যন্ত আমমানকে চলাই নেব ମୁଁ ଏହା ସହିତ ପାରୁ ପର୍ଯ୍ୟନ୍ତ ଅଧିକ ମନ୍ଥର ଗତିରେ ଅଗ୍ରସର କରିବି ପୁଣି ମୁଁ ଏହା ଚାହେଁ ନାହିଁ ଯେ କୌଣସି ବ୍ୟକ୍ତି ଏହାକୁ ଭୁଲ ଭାବରେ ବୁଝି ଏହି ସ୍ଥାନରୁ ପ୍ରସ୍ଥାନ କରନ୍ତୁ ସେ ବର୍ତ୍ତମାନ ସୁଦ୍ଧା ଚାଲୁଅଛି କେହି ଜଣେ ବ୍ୟକ୍ତି ଏହାକୁ ଯେ ଅବୁଝା ରହନ୍ତୁ ସେ କଥା ମୁଁ ଆଦୌ ଇଚ୍ଛା କରେ ନାହିଁ ବର୍ତ୍ତମାନ ଆଦୌ ଭୁଲ ବୁଝନ୍ତୁ ନାହିଁ ପୁଣି ଏପରି ନ କହନ୍ତୁ ଯେ ଭାଇ ବ୍ରହ୍ମ ଏପରି କହିଲେ ଯୀଶୁ ଖ୍ରୀଷ୍ଟ 1977 ମସିହାରେ ଆସିବେ ସେପରି ଧରଣର କୌଣସି ବକ୍ତବ୍ୟକୁ ମୁଁ ଆଦୌ ଦେଇନାହିଁ ହୋଇପାରେ ଯୀଶୁ ଆଜି ଆସି ଯାଇପାରନ୍ତି କିନ୍ତୁ ମୁଁ ଏ କଥାକୁ ପୂର୍ବ ଭାଷ କରି କହିଥିଲି ଯେ 33 ଆଉ 77 ମସିହା ମଧ୍ୟରେ କୌଣସି ବିଶେଷ ଧରଣର ଘଟଣା ଘଟିବ ଅର୍ଥାତ୍ ଯେଉଁ ଘଟଣାର ବିଷୟ ଗୁଡାକ ଦର୍ଶନ କ୍ରମେ ମୁଁ ଦେଖିଥିଲି ସେଗୁଡାକ ସଫଳ ହୋଇଯିବ ସେଗୁଡାକ ମଧ୍ୟରୁ 5ଟି ଘଟଣା ପୂର୍ବରୁ ଘଟିସାରିଛି ତତ୍ପରେ ମୁଁ ବିଶ୍ୱାସ କରେ ପରମାଣୁର ବସ୍ତୁ ଗୁଡାକ ଯାହାକୁ ଆମମାନେ ବର୍ତ୍ତମାନ ହାସଲ କରି ସାରିଅଛୁ ସେଗୁଡାକ ଆମମାନଙ୍କର ରାଷ୍ଟ୍ରପତି ଭାଷଣ କିଛି ଦିନ ପୂର୍ବେ ଯେ କଣ କହିଥିଲେ ସେ କଥାକୁ ଆପଣମାନେ ବୁଝିଥିଲେ କି ଅନ୍ୟ ଏକ ଯୁଦ୍ଧକୁ ଆବଶ୍ୟକ କରୁଛନ୍ତି ବର୍ଲିନ୍ ପରି ଅନ୍ୟ ଏକ ଉଦାହରଣକୁ ପ୍ରସ୍ତୁତ କରିବାକୁ ସେ ଇଚ୍ଛା କରୁଛନ୍ତି ଯେପରି କହିଥିଲେ ଏକ ଉଦାହରଣକୁ ପ୍ରସ୍ତୁତ କରିବାର ବିଷୟ ଆମମାନଙ୍କ ପଡ଼ୋଶୀ କିବା ବିଷୟରେ ଅବା କଣ କହିରୁ ଉଦାହରଣର ନମୁନାକୁ କାହିଁକି ପ୍ରସ୍ତୁତ କରନ୍ତି ନାହିଁ ତାହା ବିଷୟରେ ବା କଣ କହିବା ଓହୋ ତାହା ତ ଅତି ମୂର୍ଖାମିର ବିଷୟ ଅଟେ ବୁଝନ୍ତି ତ ହେ ଭାଇମାନେ ଆମମାନେ ଅକ୍ଲେଶରେ ଯୁଗାନ୍ତ ସମୟରେ ପଦାର୍ପଣ କରିସାରିଛୁ ସେମାନେ ଅଗ୍ରସର କରୁଛନ୍ତି ଏହାକୁ ଯେପରି ଭାବରେ ହେବା କଥାକୁ ପରମେଶ୍ୱର କହିଥିଲେ ତାହା ଠିକ ସେପରି ଭାବରେ ହିଁ ହେବ ତେଣୁ ଯେକୌଣସି ଭିନ୍ନ କାମକୁ କରିବାରେ କଣ ବା ଲାଭ ଅଛି କେବଳ ସେ ଯାହା କିଛି କହିଥିଲେ ତାହାକୁ ପାଠ କରିବାଟା ପୁଣି ସୁଧାରି ଯିବାଟା ପୁଣି ଏହା ନିମନ୍ତେ ପ୍ରସ୍ତୁତ ହେବାଟା ତାହା ହିଁ ଶ୍ରେୟସ୍କର ତେବେ ତ ତାହାଙ୍କୁ ଆସିବାକୁ ଦିଅନ୍ତୁ ଯେହେତୁ ଆମେ ତାଙ୍କ ପାଇଁ ଅପେକ୍ଷା କରୁଅଛୁ
when our Savior shall come back to earth again. Oh, our Lord is coming back to earth again. Yes, our Lord is coming back to earth again. Oh, Satan will be back. 1,000 years we'll have.
କେତେ ଜଣ ବ୍ୟକ୍ତି ପ୍ରକୃତରେ ପ୍ରସ୍ତୁତ ଅଛନ୍ତି ନିଜ ନିଜର ହାତ ଉପରକୁ ଉଠାନ୍ତୁ ଆରେ ବା ଚମତ୍କାର
After Jesus shall come back to earth again. Oh, our Lord is coming back to earth again. Yes, the Lord is coming back to earth again. Oh, Satan will be bound 1,000 years forever. After Jesus shall come back to earth again. Jesus
अरे बा चमत्कार आपण माने चमत्कारिता को अनुभव करती ना कि बंधुगण विचार करतु यहाँ तो पेंटिकोस्टल आराधना अटे यहाँ तो पेंटिकोस्ट अटे आसतु आम कई पुणी आगे गान करू पेंटिकोस्टल लोक गान करतु शेष कर समय आमने समस्ते मेथोडिस्ट पढ़िया पुराणा विचारधारा को कार्य पकाउ आसंतु आम यहाँ गान करवा स्नेह करते कि भल कथा भौनी ग्रीक मु स्नेह करे मुझे स्नेह करे आसतु आड़ को निजे निजे हाथ को उठाई केवल टेकी धरवा गायबा